ଆସନ୍ତୁ ଆମେମାନେ ବର୍ତ୍ତମାନ ପ୍ରାର୍ଥନାର ଏକ କ୍ଷଣ ନିମନ୍ତେ ନିଜର ମସ୍ତକଗୁଡ଼ିକୁ ନତ କରିବା। ପରମ ଅନୁଗ୍ରହକାରୀ ପିତା, ଆମେ ଆଜି ସକାଳରେ ଏହି ପ୍ରେକ୍ଷାଳୟରେ ରହିପାରିବା ଏବଂ ଏହି ଦିନର ଫଳାଫଳକୁ ସମ୍ମୁଖୀନ ହେବାର ଏହି ସୌଭାଗ୍ୟ ହେତୁ ତୁମକୁ ଧନ୍ୟବାଦ ଦେଉଅଛୁ। ମାତ୍ର ଆମେ ଜାଣିନାହୁଁ ଯେ ଏହି ଦିନଟି କ'ଣ ଧାରଣ କରିଛି, କିନ୍ତୁ ଆମେ ଜାଣୁ ଯେ ଏହି ଦିନଟିକୁ କିଏ ଧାରଣ କରିଅଛନ୍ତି। ଏଣୁ ଆମେ ପ୍ରାର୍ଥନା କରୁଛୁ ଯେ ଯିଏ ଆଜି ଏବଂ ଆସନ୍ତାକାଲି ଓ ସମସ୍ତ ଅନନ୍ତତାକୁ ଧାରଣ କରିଅଛନ୍ତି, ଆଜି ଆମମାନଙ୍କୁ ଆଶୀର୍ବାଦ କରିବେ, ଯେତେବେଳେ କି ଆମେମାନେ ତାହାଙ୍କ ନାମରେ ଏକତ୍ର ହୋଇଅଛୁ, ଯେପରିକି ଆମେ ଏହା ଅଧିକ ଉତ୍ତମ ଭାବେ ଜାଣିପାରୁ ଯେ ତାହାଙ୍କର ସେବା କରିବା ନିମନ୍ତେ କିପରି ରହିବାକୁ ଅଛି। ପିତା, ଏହା ହିଁ ଆମର ସମ୍ପୂର୍ଣ୍ଣ ଉଦ୍ଦେଶ୍ୟ ଅଟେ। ପରମେଶ୍ୱର, ଯିଏକି ଆମର ହୃଦୟଗୁଡ଼ିକୁ ଜାଣନ୍ତି, ଜାଣିଛନ୍ତି ଯେ ଏହା ସତ୍ୟ ଅଟେ। ଆମେମାନେ ନିଜ ନିଜକୁ ତୁମଠାରେ ପୁଣି ଦିନର ସେହି ଆଗକୁ ଥିବା ବିଷୟ ସହିତ ତୁମର ସେବା ନିମନ୍ତେ ଯୀଶୁଖ୍ରୀଷ୍ଟଙ୍କ ନାମରେ ସମର୍ପଣ କରୁଅଛୁ, ଆମେନ୍। ବସି ଯାଆନ୍ତୁ, ଧନ୍ୟବାଦ। ଏଠାରେ ଆଉ ଗୋଟିଏ ଅଛି। ସୁପ୍ରଭାତ ଦୃଶ୍ୟମାନ ଦର୍ଶକ ବୃନ୍ଦ, ଏବଂ ପୁଣି ସମଗ୍ର ଦେଶରେ ରହିଥିବା ଅଦୃଶ୍ୟମାନ ଦର୍ଶକ ବୃନ୍ଦ, ଯେଉଁଠାରେ କି ଆମେମାନେ ଆଜି ସକାଳେ ସଂଯୋଗରେ ଅଛୁ। ଏହା ମୋତେ ଆଜି ସକାଳେ ଏଠାକୁ ଆସି ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ କହିବା ଏକ ବଡ଼ ସୌଭାଗ୍ୟ ପ୍ରଦାନ କରିଥାଏ। ଦୃଶ୍ୟମାନ ଦର୍ଶକ ବୃନ୍ଦଙ୍କ ପାଇଁ ଏହା ପ୍ରକୃତରେ ଟିକେ ଦ୍ୱନ୍ଦ୍ୱପୂର୍ଣ୍ଣ ଅଟେ, କାରଣ ଠିକ୍ ମୋ ସମ୍ମୁଖରେ ପରଦାଗୁଡ଼ିକ ରହିଛି, ତାପରେ ମୋତେ ଡାହାଣ ଏବଂ ବାମ ଦୁଇ ପାର୍ଶ୍ୱକୁ କଥା କହିବାକୁ ଅଛି, ଏବଂ ଅଦୃଶ୍ୟମାନ ଦର୍ଶକ ବୃନ୍ଦଙ୍କ ପାଇଁ ମୋ ଡାହାଣ ପାର୍ଶ୍ୱରେ ପ୍ରେକ୍ଷାଳୟ ଅଛି ଏବଂ ମୋର ବାମ ପାର୍ଶ୍ୱରେ ବ୍ୟାୟାମଶାଳା ଅଛି, ଏବଂ ମୁଁ ମଞ୍ଚ ଉପରେ ଛିଡ଼ା ହୋଇଅଛି। ପୁଣି ପରଦାଗୁଡ଼ିକ ମଝିରେ ଖୋଲା ଥାଇ ମୋର ଡାହାଣ ହାତ ଏବଂ ବାମ ହାତ ଦୁଇ ଭାଗ କରିଛି, ଏବଂ ଆମର ଆଜି ସକାଳେ ପ୍ରେକ୍ଷାଳୟ ଦେଇ ପୁଣି ବ୍ୟାୟାମଶାଳାରେ ମଧ୍ୟ ସମ୍ପୂର୍ଣ୍ଣ ଭିଡ଼ ରହିଛି। ଆଉ ସେହି ଗୀର୍ଜା 8th ଏବଂ ପେନ୍ ଷ୍ଟ୍ରିଟ୍ ଥିବା ଗୀର୍ଜାଟି ମଧ୍ୟ ପରିପୂର୍ଣ୍ଣ ଅଟେ, ଏବଂ ଗହଳି ଥିବା ସ୍ଥାନମାନଙ୍କରେ ସେହି ଟେଲିଫୋନ୍ ବ୍ୟବସ୍ଥା ଏହାକୁ ଅନ୍ୟ ସ୍ଥାନମାନଙ୍କୁ ନେଇଯାଉଅଛି। ପ୍ରଭୁଙ୍କଠାରେ ଆମର ଏକ ଅଦ୍ଭୁତ ସମୟ ରହିଥିଲା, ଏବଂ ଆମେମାନେ ଆଜି ସକାଳେ ଏହି ସେବା ପାଇଁ ଅତ୍ୟଧିକ ଆଶା ସହିତ ରହିଛୁ, ଏବଂ ବର୍ତ୍ତମାନ ଆଜି ରାତ୍ରି ଏହି ଚାରିଦିନର ଅଭିଯାନର ସମାପନ ସମୟ ହୋଇଥିବାରୁ କାହିଁକି ଆମେ ନିଶ୍ଚିତ ଭାବରେ ସମସ୍ତଙ୍କୁ, ଯେଉଁମାନେ ବି ପାରନ୍ତି, ଏଠାରେ ରହିବା ପାଇଁ ନିମନ୍ତ୍ରଣ କରୁ। ଆମେ ଭରସା କରୁଛୁ ଯେ ପ୍ରଭୁ ଆଜି ରାତି କିଛି ଗୋଟେ ଅତ୍ୟଧିକ ଅସାଧାରଣ କାର୍ଯ୍ୟ କରିବା ଦ୍ୱାରା ଆମମାନଙ୍କୁ ଏକ ମହାନ ଚରମୋତ୍କର୍ଷ ପ୍ରଦାନ କରିବେ, ଏପରି ମାତ୍ରାରେ ଯେ ସେ ସମସ୍ତ ରୋଗୀମାନଙ୍କୁ ସୁସ୍ଥ କରିବେ ଓ ମହାନ ବିଷୟମାନଙ୍କୁ ସାଧନ କରିବେ, ଯାହା ସେ ସାଧାରଣତଃ କରିଥାନ୍ତି। ଆଉ ଆମେମାନେ ସନ୍ଧ୍ୟା ପାଇଁ ବହୁତ ଆଶା ସହିତ ଅଛୁ। ଜନସାଧାରଣଙ୍କୁ ଆନ୍ତରିକତାର ସହିତ ନିମନ୍ତ୍ରଣ କରାଯାଇଛି, ପ୍ରତ୍ୟେକ ଜଣଙ୍କୁ, ପ୍ରତ୍ୟେକ ନାମଧାରୀ ସଂସ୍ଥାର ପ୍ରତ୍ୟେକ ମଣ୍ଡଳୀକୁ। ଆପଣଙ୍କୁ ଏପରିକି ଖ୍ରୀଷ୍ଟିଆନ ମଧ୍ୟ ହେବାର ପ୍ରୟୋଜନ ନାହିଁ। ଆମ୍ଭେମାନେ ନିଶ୍ଚିତରେ ପାପୀମାନଙ୍କୁ ଭିତରକୁ ଆସିବା ପାଇଁ ଓ ଆମ୍ଭମାନଙ୍କ ସହିତ ବସିବା ପାଇଁ ଆହ୍ୱାନ କରୁଅଛୁ, ଏବଂ ଆମେମାନେ ସେମାନଙ୍କୁ ଏହା ଶିଖାଇବା ପାଇଁ ଆମର ଯଥାସମ୍ଭବ ଚେଷ୍ଟା କରୁଛୁ ଯେ ପ୍ରଭୁଙ୍କ ମାର୍ଗ କ'ଣ, ଯେପରିକି ଆମେ ବଞ୍ଚି ରହିବା। ବର୍ତ୍ତମାନ ମୁଁ ଆଶା କରେ ଯେ ଦର୍ଶକ ବୃନ୍ଦ ଅଧୀର ହେବେ ନାହିଁ, ଏବଂ ମୁଁ ପରମେଶ୍ୱରଙ୍କ ଉପରେ ଭରସା କରେ ଯେ ମୁଁ ଅଧୀର ହୁଏ ନାହିଁ, ଯେହେତୁ ମୋର ଏକ ଜବରଦସ୍ତ ରାତ୍ରି ରହିଥିଲା, ବହୁତ ମାନସିକ ଚାପରେ ଥିଲି, କାରଣ ମୁଁ ହୃଦୟଙ୍ଗମ କରୁଛି ଯେ ଆଜି ସକାଳେ ମୁଁ ଯାହା ସବୁ ବିଷୟ କହିବି ତାହା ସବୁ ବିଚାର ଦିନରେ ମୋ ବିରୁଦ୍ଧରେ ଧରାଯିବ। ଆଉ ମୁଁ ଶୋଇପାରିଲି ନାହିଁ, ଏବଂ ମୁଁ ଜାଣେ ଯଦି ମୁଁ ସେସବୁ କୁହେ ନାହିଁ ତାହେଲେ ବିଚାର ଦିନରେ ଏହାକୁ ମୋ ବିରୁଦ୍ଧରେ ଧରାଯିବ, ତେଣୁ ତାହା ଏହାକୁ ବହୁତ କଠିନ କରିଦିଏ। ଆପଣ ଏହାକୁ ବ୍ୟାଖ୍ୟା କରିପାରନ୍ତି ନାହିଁ। ଆଉ ତେବେ ଆଜି ସକାଳେ ସେହି ମହାନ ବିଷୟ ଅଟେ ଯାହାକି ଆମେ ବିବାହ ଏବଂ ଛାଡ଼ପତ୍ର ଉପରେ ଆଲୋଚନା କରିବା, ଏବଂ ସେହି କାରଣ ଯେ ମୁଁ ଏହାକୁ ରବିବାର ଶିକ୍ଷାରେ ନେଲି ଯେ ଏହା ଉପରେ ଉପଦେଶ ପ୍ରଚାର କରିବା ପରିବର୍ତ୍ତେ ଆମେ ଏହି ବିଷୟରେ ଆଲୋଚନା କରିପାରିବା ଏବଂ ଆମର ସମୟକୁ ନେଇପାରିବା। ଏହା ଶାସ୍ତ୍ରରୁ ଏକ ଶିକ୍ଷା ଅଟେ। ଆଉ ମୁଁ ଏହା କହିବାକୁ ଚାହେଁ ଯେ ଯଦି କୌଣସି ସେବକ କିଏ ବା ସେବକ ଗଣ କୌଣସି ସ୍ଥାନର ଏହି ଟେପ୍ ଯଦି କେବେ ସେମାନଙ୍କ ହାତରେ ପଡ଼େ, ଯଦି ଆମେ ଏହି ଟେପ୍କୁ ପ୍ରସାରିତ କରିବା, ମୁଁ ଜାଣିନାହିଁ ଯେ ମଣ୍ଡଳୀ ଏହା ବିଷୟରେ କ'ଣ କରିବେ। ମୁଁ ଭାଇ ଫ୍ରେଡ୍କୁ କହିବି ଯେ ସେ ଏହି ଟେପ୍କୁ ପ୍ରସାରିତ କରିବା ପୂର୍ବରୁ ମଣ୍ଡଳୀ ବୋର୍ଡ ସହିତ ଦେଖା କରିବେ, ଏବଂ ସମଗ୍ର ଦେଶରେ ଥିବା ଆପଣ ଲୋକମାନେ ଯେଉଁମାନଙ୍କ ପାଖରେ ଟେପ୍ ରେକର୍ଡର ବ୍ୟବସ୍ଥା ରହିଛି, ଦୟାକରି ଟେପ୍ ବାହାରେ ଦେବେ ନାହିଁ ଯେପର୍ଯ୍ୟନ୍ତ କି ଆପଣ ଏହା ବିଷୟରେ ଭାଇ ସତ୍ମ୍ୟାନ୍ଙ୍କ ଠାରୁ ଖବର ନ ପାଇଯାନ୍ତି। ତେବେ ଆଉ ଯଦି ଏହାକୁ ମୁକ୍ତ କରି ଦିଆଯାଏ ଏବଂ ମୋର କୌଣସି ସେବକ ବନ୍ଧୁମାନେ କିମ୍ବା କୌଣସି ଖ୍ରୀଷ୍ଟିଆନ କୌଣସି ସ୍ଥାନରେ ଯିଏକି ଏହି ବିଷୟଗୁଡ଼ିକ ଉପରେ ଯାହା ବିଷୟରେ ମୁଁ କହୁଅଛି ଅସହମତ ହୁଅନ୍ତି, ମୁଁ ବିଶ୍ୱାସ କରେ ଯେ ଆପଣ ଏହାକୁ ସମାଲୋଚନା କରିବେ ନାହିଁ। ଯଦି ଆପଣ ଏହାକୁ ସେହିପରି ଭାବରେ ବୁଝନ୍ତି ନାହିଁ, ଯେପରିକି ମୁଁ ଏହାକୁ ଶିକ୍ଷା ଦିଏ, ତେବେ ଆପଣଙ୍କର ଏକ ସେବକ ଭାବରେ, ଏକ ମେଷପାଳକ ଭାବରେ ତାହା କରିବାର ଏକ ଅଧିକାର ଅଛି, ଏବଂ ଆପଣ ଯାହା କିଛି ବିଶ୍ୱାସ କରନ୍ତି ମୁଁ ତାହାର ସମ୍ମାନ କରେ। ଏବଂ ଏହା ଉପରେ ବିଚାରଧାରାର ଦୁଇଟି ମହାନ ବିଦ୍ୟାଳୟ ଅଛି, ଆଉ ଯଦି ଦୁଇଟି ପ୍ରଶ୍ନ ଅଛି ତେବେ ତାହା ମଧ୍ୟରୁ ଗୋଟିଏ ଠିକ୍ ହେବା ଆବଶ୍ୟକ, କିମ୍ବା ତାହା ମଧ୍ୟରୁ ଗୋଟିଏ ହେଲେ ସୁଦ୍ଧା ଠିକ୍ ନୁହେଁ। ତେଣୁ ଆମେମାନେ ଆଜି ସକାଳେ ଏହାର ସମାଧାନ ପାଇଁ ପରମେଶ୍ୱରଙ୍କ ବାକ୍ୟକୁ ଦେଖିବା ନିମନ୍ତେ ଚେଷ୍ଟା କରିବାକୁ ଯାଉଅଛୁ। ମୋ ପାଇଁ ଯଦି ଏହା ଏକ ବାଇବେଲ ପ୍ରଶ୍ନ ଅଟେ, ତାହେଲେ ନିଶ୍ଚିତ ଭାବରେ ବାଇବଲରେ ଏହାର ଉତ୍ତର ରହିଛି। ଆଉ ବର୍ତ୍ତମାନ ଏହା ପୂର୍ବେ କି ଆମର ଏହି ବିଷୟଗୁଡ଼ିକ ରୁହେ, ଏହି ବିଷୟଗୁଡ଼ିକୁ ଆରମ୍ଭ କରୁ, ବରଂ ମୁଁ ବାକ୍ୟ ଉପରେ ପ୍ରାର୍ଥନା କରିବା ପୂର୍ବରୁ ମୁଁ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଜଣାଇବାକୁ ଚାହେଁ ଯେ ମୁଁ, ଆପଣ ଖ୍ରୀଷ୍ଟିଆନମାନେ ବିଶେଷ କରି, ଯେ ମୁଁ ଇଚ୍ଛା କରେ, ମୁଁ ଚାହେଁ ଯେ ଆପଣମାନେ ଆଜି ସକାଳେ ମୋ ପାଇଁ ପ୍ରାର୍ଥନା କରନ୍ତୁ, ଏବଂ ଆଜି ସକାଳେ ଶୁଣୁଥିବା ଅଦୃଶ୍ୟ ଦର୍ଶକ ବୃନ୍ଦଙ୍କ ମଧ୍ୟରେ ସମସ୍ତେ ମୋ ପାଇଁ ପ୍ରାର୍ଥନା କରନ୍ତୁ, କାରଣ ମୁଁ ବିଶ୍ୱସ୍ତ ଏବଂ ସଚ୍ଚୋଟ ହେବାକୁ ଚାହେଁ। ତେବେ ଆମେମାନେ ଏହି ବିବୃତ୍ତି ଦେବାରେ ଏହା ଅନୁଭବ କରୁ ଯେ କେହି ଜଣେ, ଯଦି ଏହା କେବଳ ଜଣେ ବ୍ୟକ୍ତି ହୋଇଥାନ୍ତୁ, ଏହାକୁ ଏପରି ଭାବରେ ଧରି ରହିଥିବେ ଯେପରିକି ଏହା ଜୀବନ ଏବଂ ମୃତ୍ୟୁ ମଧ୍ୟରେ ସେହି ବିଷୟ ଅଟେ। ଏଠାରେ ଆପଣମାନଙ୍କ ମଧ୍ୟରୁ ଅନେକ ଅଛନ୍ତି ଯିଏକି ବିଶ୍ୱାସ କରି ଚାଲିଯିବେ, ଅବଶ୍ୟ ଆପଣମାନଙ୍କ ମଧ୍ୟରୁ ଅନେକ ବୋଧହୁଏ ତାହା କରିବେ ନାହିଁ। ମାତ୍ର ମୁଁ ଜାଣେ ମୋ ସେବା କାର୍ଯ୍ୟରେ ଏପରି କିଛି ଲୋକମାନେ ଅଛନ୍ତି ଯେଉଁମାନେ କି ମୋ କଥା ଶୁଣିବାକୁ ଆସନ୍ତି ଏବଂ ମୋତେ ଯାହା କହିବାକୁ ଥାଏ ତାହା ଶୁଣନ୍ତି ବିଭିନ୍ନ ସ୍ଥାନରୁ। ତେବେ ସେମାନେ ଆଜି ସକାଳେ ଠିକ୍ ଏଇଠାରେ ବସିଛନ୍ତି, ଆନ୍ତର୍ଜାତୀୟ ସ୍ତରରେ, ଯୁକ୍ତରାଷ୍ଟ୍ରରୁ, କାନାଡାରୁ ଏବଂ ସମୁଦ୍ର ପାରି ବିଭିନ୍ନ ସ୍ଥାନରୁ, ଏବଂ ଆପଣ ସେହି ଚାପକୁ କଳ୍ପନା କରିପାରୁଥିବେ ଯାହାକି ଏହା ଆପଣଙ୍କ ଉପରେ ପକାଇଥାଏ। ଏହା ଜାଣିବାକୁ ଯେ ସେହି ମନୁଷ୍ୟର ଅନନ୍ତ ଗନ୍ତବ୍ୟ ସ୍ଥଳ ଆପଣଙ୍କ ହାତରେ ରହିଛି, କାରଣ ଆପଣ ଯାହା କହନ୍ତି ସେ ତାହାକୁ ଧରି ରହିବାକୁ ଯାଉଅଛି। ଏଣୁ ପରମେଶ୍ୱର ତା ପାଇଁ ମୋତେ ଉତ୍ତରଦାୟୀ କରିବେ, ଏବଂ ମୁଁ ଯଥାସମ୍ଭବ ନିଷ୍ଠାପରତାର ସହ ଏହା ନିକଟକୁ ଯିବାକୁ ଚାହେଁ। ବର୍ତ୍ତମାନ ମୁଁ ଆମ ଭଉଣୀମାନଙ୍କୁ ପଚାରେ, ଏବଂ ମୁଁ ମୋର କିଛି ଶବ୍ଦଗୁଡ଼ିକୁ ପରିବର୍ତ୍ତନ କଲି ଯେପରିକି ମୁଁ ଏହା ସେମାନଙ୍କ ସମ୍ମୁଖରେ କହିପାରିବି। ଆଜି ସକାଳେ ବିଲି ତାର ପକେଟରେ ସେଠାରେ ଏପରି କିଛି ବିଷୟମାନ ରଖିଛି ଯାହାକି ଏକ ମିଶ୍ରିତ ଜନତା ସମ୍ମୁଖରେ କୁହାଯାଇପାରେ ନାହିଁ, ଏବଂ କେତେକ ବିଷୟ ଯାହାକି ମୁଁ ବୋଧହୁଏ କହିବି ଆପଣମାନଙ୍କୁ ତାହା ବୁଝିବାକୁ ହେବ। ଆପଣମାନେ ଏହାକୁ ଏପରି ଭାବରେ ନିଅନ୍ତୁ ଯେପରିକି ନିଜ ଭାଇଠାରୁ ନେଉଛନ୍ତି, ସର୍ବୋତ୍କୃଷ୍ଟ ଭାବରେ ଯାହାକି ମୁଁ ଜାଣେ। ଆପଣ ଜଣେ ଡାକ୍ତରଙ୍କ କାର୍ଯ୍ୟାଳୟରେ ବସି ତାଙ୍କ କଥା ଶୁଣନ୍ତି, ତାଙ୍କୁ ତ ଆପଣଙ୍କୁ ବହୁତ ସ୍ପଷ୍ଟ ଶବ୍ଦରେ କହିବାକୁ ହୁଏ, ଏବଂ ଆପଣମାନଙ୍କ ମଧ୍ୟରୁ କେତେକ ଯୁବା ମହିଳାମାନେ ଏବଂ ଯୁବା ଲୋକମାନେ, ମୁଁ ଚାହେଁ ନାହିଁ ଯେ ଆପଣ କିଛି ଭୁଲ ଧାରଣା ନିଅନ୍ତୁ, ମୁଁ ଚାହେଁ ଯେ ଆପଣମାନେ ବିଶ୍ୱାସ କରନ୍ତୁ ଏବଂ କେବଳ ସ୍ଥିର ଭାବରେ ବସି ରହିଥାନ୍ତୁ। ମନେ ରଖନ୍ତୁ ଯେ ସତ୍ୟକୁ ସତ୍ୟ ଭାବରେ ହିଁ ବ୍ୟକ୍ତ କରିବାକୁ ଅଛି, ଏବଂ ବର୍ତ୍ତମାନ ଏଥିରେ କୌଣସି ସନ୍ଦେହ ନାହିଁ, ମାତ୍ର ଆପଣମାନଙ୍କ ମଧ୍ୟରୁ ଅନେକ ସେଥିରେ ଅସହମତ ହେବେ ଯାହା କୁହାଯିବାକୁ ଅଛି, କିନ୍ତୁ ମୁଁ ଆପଣମାନଙ୍କ ପାଖରେ ଏହାକୁ ବାଇବେଲ ଦ୍ୱାରା ପ୍ରମାଣ କରିବାକୁ ଚାହେଁ। ଆଉ ତାପରେ ମୁଁ ବିଶ୍ୱାସ କରେ ଯେ ଯଦି ଆପଣମାନେ କେବଳ ଆଦର ସହକାରେ ରହିବେ ଏବଂ ଶୁଣିବେ, ତାହେଲେ ଆପଣ ସେ ବିଷୟରେ ଏକ ଭଲ ବୁଝାମଣା ଏବଂ ଧାରଣା ପ୍ରାପ୍ତ ହେବେ, ଯେଉଁ ବିଷୟକୁ ମୁଁ ଏତେ ସମୟ ଧରି ପ୍ରହାର କରି ଆସୁଛି। ମୁଁ ବିଶ୍ୱାସ କରେ ଯେ ଏହା ତାହାକୁ ବ୍ୟାଖ୍ୟା କରିବ, ଏବଂ ମୁଁ ଭରସା କରେ ଯେ ଏହା ତାହା କରିବ। ବର୍ତ୍ତମାନ ଆମକୁ ଏହା ଉପରେ ଅଳ୍ପ ଟିକିଏ ଲମ୍ବା ଦେଢ଼ ଘଣ୍ଟା ଖଣ୍ଡେ କିମ୍ବା ବୋଧହୁଏ ତାହାଠୁ ଅଧିକ ସମୟ ଲାଗିଯାଇପାରେ, କେତେ ସମୟ ଲାଗିବ ମୁଁ ଜାଣେ ନାହିଁ। ଏବଂ ବର୍ତ୍ତମାନ ପୁଣି ଥରେ ମୁଁ କହିବାକୁ ଚାହେଁ ଯେ ଏହି ସମୟରେ ଯେ ଏହା ଜାଣି ଲୋକମାନେ ଆପଣଙ୍କର କଥାକୁ ଧରି ରଖନ୍ତି, ସେମାନେ ସେମାନଙ୍କର ପାଳକଙ୍କ ପ୍ରତି ତାହା କରିଥାନ୍ତି, ଏବଂ ଅବଶ୍ୟ ମୁଁ ମଧ୍ୟ ଜଣେ ପାଳକ ରହିଆସିଛି, ଏବଂ ସେମାନେ ଜଣେ ପାଳକଙ୍କ କଥାକୁ ଧରି ରଖନ୍ତି ଠିକ୍ ଯେପରିକି ଏହା ମୃତ୍ୟୁ ଏବଂ ଜୀବନ ମଧ୍ୟରେ ରହିଥିଲା। ସେମାନେ ସେମାନଙ୍କର ଯାଜକଙ୍କର କଥାକୁ ଧରି ରଖନ୍ତି ଠିକ୍ ଯେପରିକି ଏହା ମୃତ୍ୟୁ ଏବଂ ଜୀବନ ଥିଲା, ଏବଂ ଅବଶ୍ୟ ସେହି ପାଳକ ବୋଧହୁଏ ସେ ସମସ୍ତ ବିଷୟ ସହିତ ଯେ ତାହାକୁ କିପରି କରିବାକୁ ଅଛି ଏହା ଜାଣି ସେ ନିଜର ଲୋକମାନଙ୍କୁ ସେହିପରି ଶିକ୍ଷା ଦେଉଅଛନ୍ତି ଠିକ୍ ଯେପରିକି ସେ ସେମିନାରୀରେ ଶିକ୍ଷା ପାଇଥିଲେ, ଏଥିରେ କୌଣସି ସନ୍ଦେହ ନାହିଁ। ବରଂ ଯାହା ସେହି ଯାଜକ ମଧ୍ୟ ବିଭିନ୍ନ ଧର୍ମରେ ସେମାନଙ୍କର ଯାଜକ ରହିଥାନ୍ତି, ଅବଶ୍ୟ ସେହି ପାଳକ ପ୍ରକୃତରେ ଜଣେ ଯାଜକ ଅଟନ୍ତି, ଏହା ଏକ ମଧ୍ୟସ୍ଥି ଅଟନ୍ତି। ଏଣୁ ଯଦି ସେହି ଯାଜକ ସେ ସମସ୍ତ ବିଷୟରେ ଯେଉଁଥିରେ ସେ ନିଜର ସେମିନାରୀ ଏବଂ ମଠମାନଙ୍କରେ ଶିକ୍ଷା ଲାଭ କରିଅଛନ୍ତି, ଗଭୀର ନିଷ୍ଠାର ସହ ସେହି ବ୍ୟକ୍ତି ଅବିକଳ ଭାବେ ଠିକ୍ ତାହା ହିଁ କହୁଛନ୍ତି ଯାହା ତାଙ୍କୁ ଶିକ୍ଷା ଦିଆଯାଇଅଛି, ତେବେ ତାହେଲେ ମୋର କୌଣସି ସେମିନାରୀ ଅଭିଜ୍ଞତା କିମ୍ବା ମଠ ଅଭିଜ୍ଞତା ନାହିଁ, ଏବଂ ଏହା ବିରୁଦ୍ଧରେ ଆଦୌ କିଛି ନାହିଁ, ମାତ୍ର ମୋର ତ ଏକ ଅତ୍ୟନ୍ତ ବିଚିତ୍ର ଜୀବନ ରହିଛି। ମୁଁ ଯେତେବେଳେ ଏକ ଛୋଟ ପିଲା ଥିଲି ସେତେବେଳେ ମୋତେ ଆହ୍ୱାନ କରାଯାଇଥିଲା, ଏବଂ ଏଥିରେ ମୋତେ ଏକ ଦୃଶ୍ୟମାନ ଶ୍ରବଣଯୋଗ୍ୟ ଚିହ୍ନ ଦିଆଗଲା। 7 ବର୍ଷ ବୟସରେ ଏକ ଅଗ୍ନିସ୍ତମ୍ଭ ଏକ ବୁଦାରେ ଝୁଲି ରହିଥିଲା। ଠିକ ଏଠାରେ ଉଟିକା ପାଇକ ଠାରେ ମୋ ବାପା ଶ୍ରୀ ଓ ଏଚ୍ ୱାଥେନ୍ ପାଇଁ କାମ କରୁଥିଲେ, ଯିଏକି ଅଳ୍ପ କିଛି ଦିନ ହେଲା ମୃତ୍ୟୁବରଣ କଲେ। ଏବଂ ଆପଣ ପୁସ୍ତକ ପଢ଼ିଛନ୍ତି, ଆପଣ କାହାଣୀ ଜାଣିଛନ୍ତି, ଏବଂ ସେହି ସମୟଠାରୁ ତଳେ ନଦୀ କୂଳରେ ତାପରେ ଏହା ଲୋକମାନଙ୍କ ଆଗରେ ଦୃଶ୍ୟମାନ ହେଲା ଏବଂ ବର୍ତ୍ତମାନ ତ ଏହାର ଫଟୋଚିତ୍ର ଅନେକ ଥର ନିଆଯାଇଅଛି ଏବଂ ଏହା ୱାଶିଂଟନ୍ ଡିସିରେ ଧାର୍ମିକ କଳାର ପ୍ରକୋଷ୍ଠରେ ରଚନା ସ୍ୱତ୍ୱ ଭାବରେ ଟଙ୍ଗା ଯାଇଅଛି। ଏକମାତ୍ର ଅଲୌକିକ ଜୀବ ରୂପେ ଯାହାର କି କେବେ ଫଟୋ ତୋଳା ହୋଇଅଛି ବୋଲି ବୈଜ୍ଞାନିକ ଭାବରେ ପ୍ରମାଣିତ ହୋଇଥିଲା। ସମାନ ଅଗ୍ନିସ୍ତମ୍ଭ ଅବିକଳ ସେହି ସମାନ ରୂପରେ ଏବଂ ପ୍ରତ୍ୟେକ ଉପାୟରେ ତାହା ଯାହାକି ଇସ୍ରାଏଲକୁ ମିଶ୍ରରୁ ବାହାର କରି ଆଣିଥିଲା। ମୁଁ ବିଶ୍ୱାସ କରେ ଯେ ଏହା ଯୀଶୁଖ୍ରୀଷ୍ଟ ଆତ୍ମା ରୂପରେ ପରମେଶ୍ୱରଙ୍କ ପୁତ୍ରତ୍ୱରେ ଅଟନ୍ତି, କାରଣ ପ୍ରଥମେ ଯେତେବେଳେ ସେ ଆସିଲେ ତାହାଙ୍କୁ ମନୁଷ୍ୟ ପୁତ୍ର ଡକାଗଲା, ବର୍ତ୍ତମାନ ତାହାଙ୍କୁ ପରମେଶ୍ୱରଙ୍କ ପୁତ୍ର ଡକାଯାଏ। ସହସ୍ରାବ୍ଦୀରେ ସେ ଦାଉଦଙ୍କ ପୁତ୍ର ହେବେ। ସେ ମନୁଷ୍ୟ ପୁତ୍ର ଜଣେ ଭବିଷ୍ୟତା ରୂପରେ ଆସିଲେ ଯେପରି ତାହାଙ୍କ ବିଷୟରେ କୁହାଯାଇଥିଲା, ବର୍ତ୍ତମାନ ସେ ପରମେଶ୍ୱରଙ୍କ ପୁତ୍ର ଅଟନ୍ତି ଅଲୌକିକରେ। ସେ ମହାନ ସହସ୍ରାବ୍ଦୀରେ ଯାହାକି ଆଗମନ କରିବାକୁ ଅଛି, ସେ ଦାଉଦଙ୍କ ପୁତ୍ର ହେବେ, ଦାଉଦଙ୍କ ସିଂହାସନରେ ବସିବେ, ଯେପରିକି ସମସ୍ତ ବାଇବେଲ ପାଠକ ଜାଣନ୍ତି ଯେ ତାହା ପରମେଶ୍ୱରଙ୍କ ସହିତ ଦାଉଦଙ୍କ ପ୍ରତି ଏକ ଈଶ୍ୱରୀୟ ପ୍ରତିଜ୍ଞା ଅଟେ ଯେ ସେ ତାହାଙ୍କର ପୁତ୍ରଙ୍କୁ ତାହାଙ୍କର ସିଂହାସନରେ ସ୍ଥାପନ କରିବା ପାଇଁ ଉତ୍ଥାପନ କରିବେ। ପୁଣି ତେବେ ଏକ ଅଦ୍ଭୁତ ବିଚିତ୍ର ସେବା କାର୍ଯ୍ୟରେ ମୋତେ ପରମେଶ୍ୱର ଠାରୁ ନେଇ ଏକ ସୈତାନ ସବୁକିଛି କୁହାଯାଇଅଛି ଏବଂ ତାହା ଏହା କେବଳ ସର୍ବଦା ସେହିଭଳି ହିଁ ରହିଆସିଛି। ତାହା ହିଁ ଥିଲା ଯାହାକି କ୍ୟାଥୋଲିକ ମଣ୍ଡଳୀର ଏହି ଆର୍କ ବିଶପ୍ ମୋତେ ଅନ୍ୟ ଏକ ରାତ୍ରିରେ ସେଠାରେ ତଳେ କହିଥିଲେ। ଆଲୋଚନାଟି ଥିଲା ଯେ ସେ କହିଲେ, ଭାଇ ବ୍ରାନହମ୍ ବାପ୍ତିଜକ ଜୋହର ନିଜକୁ ଶାସ୍ତ୍ରରେ ସ୍ପଷ୍ଟ ଭାବରେ ପରିଚିତ କରାଇଥିଲେ, ଯେପରିକି ଭବିଷ୍ୟତ ବକ୍ତା ଜିସାଇଙ୍କ ଦ୍ୱାରା କୁହାଯାଇଥିଲା। ସେ କହିଲେ, ତୁମର ସେବା କାର୍ଯ୍ୟଟି ସ୍ପଷ୍ଟ ଭାବରେ ମଣ୍ଡଳୀରେ ପରିଚିତ ଅଟେ। ସେ କହିଲେ, ଲୁଥରାନମାନେ ବାଇବେଲରେ ଅଛନ୍ତି। ସେ କହିଲେ, ଲୁଥରାନମାନେ ଲୁଥରଙ୍କୁ ଜାଣିଥିଲେ, ୱେସ୍ଲିୟମାନେ ୱେସ୍ଲିଙ୍କୁ ଜାଣନ୍ତି, ମାତ୍ର ପେଣ୍ଟିକୋଷ୍ଟାଲମାନଙ୍କ ବିଷୟରେ କ'ଣ? କହିଲେ, ସେମାନେ ଦରାଣ୍ଡି ହେଉଛନ୍ତି, ସେମାନେ କେଉଁଠାକୁ ଯିବେ ଜାଣିନାହାନ୍ତି। ଏବଂ ମୁଁ କହିଲି, ମହାଶୟ, ମୁଁ ତାହା ପ୍ରଶଂସା କରେ। ଏବଂ ସେହି ସମୟରେ ଆତ୍ମା ସେହି ମହିଳାଙ୍କ ଉପରେ ଅବତରଣ କଲେ, ମୋତେ କେବେ ଦେଖିନଥିଲେ, ତାଙ୍କ ପତ୍ନୀ ଥିଲେ, ଏବଂ ସେ ସମାନ କଥା କହିଲେ ଏବଂ ଚିହ୍ନଟ କଲେ। ତେବେ ସତ କହିବାକୁ ଗଲେ, ଏହା ପୂର୍ବେ କି ମୁଁ ଆଜି ସକାଳେ ଏହି ବାର୍ତ୍ତା କୁହେ ମୁଁ ଜାଣେ ନାହିଁ। ମୁଁ ତାଙ୍କୁ କହିଲି, ମହାଶୟ, ମୁଁ ତାହା କହିପାରିବି ନାହିଁ। ତାହା କହିବା ଏକ ବହୁତ ବଡ଼ କଥା ଅଟେ, ଏହା ସେହିପରି ଦେଖାଯାଏ। ଗୋଟିଏ ବିଷୟ ଯାହା ମୁଁ ଜାଣେ ଯେ ସେଠାରେ କିଛି ଗୋଟାଏ ଘଟିଅଛି ନିଶ୍ଚିତ ଭାବରେ। ଏହି ସମସ୍ତ ବିଷୟ କେବଳ ଏହା ବୈଜ୍ଞାନିକ ଭାବରେ ପ୍ରମାଣିତ ଏବଂ ସାରା ବିଶ୍ୱରେ ଏହା ବାରମ୍ବାର ପ୍ରମାଣିତ ହୋଇଅଛି। ଏହା କେବଳ ଏକ ପୌରାଣିକ ବିଷୟ ହୋଇପାରେ ନାହିଁ, ଏହା ତ ସତ୍ୟ ଅଟେ। ଏହା କ'ଣ ଅଟେ ମୋତେ କହିବାକୁ ଦିଅନ୍ତୁ ସ୍ୱୀକାରୋକ୍ତି ଭାବରେ। ଏହା ପୂର୍ବେ କି ମୁଁ ଆଜି ସକାଳେ ଆପଣମାନଙ୍କ ସହିତ କଥା ହୁଏ ମୁଁ ଜାଣେ ନାହିଁ। ମୁଁ ସେ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେବାକୁ ସାହସ କରିବି ନାହିଁ ଯେପର୍ଯ୍ୟନ୍ତ କି ମୁଁ ତାହାଙ୍କ ଠାରୁ ଶୁଣିନନି ଯିଏ ଅତୀତରେ ମୋ ସହିତ କଥା ହୋଇଥିଲେ ଏବଂ ମୋତେ ଏହିସବୁ କଥା କହିଥିଲେ। ମନେ ରଖନ୍ତୁ, ଆମ ପ୍ରଭୁ ଯୀଶୁଖ୍ରୀଷ୍ଟ କଦାପି ନିଜକୁ ପରମେଶ୍ୱରଙ୍କ ପୁତ୍ର ଭାବରେ ପରିଚିତ କରାଇଲେ ନାହିଁ। ସେ କହିଲେ, ତୁମେ କହୁଛ ମୁଁ ଅଟେ, ଏହି ଉଦ୍ଦେଶ୍ୟରେ ମୁଁ ଜନ୍ମ ହେଲି ଏବଂ ପ୍ରଭୃତି ବିଷୟ, ମାତ୍ର ସେ ନିଜକୁ କେବେ ବି ପରିଚିତ କରାଇ ନଥିଲେ। ଏବଂ ତେବେ ତାହା ସେ ଅଗ୍ନିସ୍ତମ୍ଭ ଥିଲା ଯାହାକି ଇସ୍ରାଏଲ ସନ୍ତାନମାନଙ୍କୁ କଢ଼ାଇ ନେଇଥିଲା। ତା ଆତ୍ମା ରୂପରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଥିଲେ, କ'ଣ ଆପଣ ତା ବିଶ୍ୱାସ କରୁଛନ୍ତି? ସେଇ ଲୋଗୋସ୍ ଯାହାକି ପରମେଶ୍ୱରଙ୍କ ଠାରୁ ବାହାରିଥିଲା। ତାପରେ ଯେତେବେଳେ ସେ ପୃଥିବୀରେ ଥିଲେ, ସେ କହିଥିଲେ, ମୁଁ ପରମେଶ୍ୱରଙ୍କ ଠାରୁ ଆସିଅଛି ଏବଂ ମୁଁ ପରମେଶ୍ୱରଙ୍କ ପାଖକୁ ଯାଏ। ଆମେ ସମସ୍ତେ ତାହା ଜାଣୁ। ଏବଂ ତାହାଙ୍କର ମୃତ୍ୟୁ, ସମାଧି ଓ ପୁନରୁତ୍ଥାନ ପରେ ତାର୍ସୁସର ସାଉଲ ସେହି ଖ୍ରୀଷ୍ଟିଆନ ମାନଙ୍କୁ ତାଡ଼ନ କରିବା ପାଇଁ ଦମ୍ମେଶକକୁ ଯିବାର ତାହାଙ୍କର ମାର୍ଗରେ ଥିଲେ, କାରଣ ସେମାନେ ସେହି ବିଷୟଗୁଡ଼ିକୁ ଶିକ୍ଷା ଦେଉଥିଲେ ଯାହାକି ତାହାର ବିପରୀତ ଥିଲା ଯାହା ସେମାନେ ଶିକ୍ଷା ପାଇଥିଲେ। ଏବଂ ସେ ଜଣେ ମହାନ ଯୋଦ୍ଧା ଥିଲେ। ଗମଲିଏଲଙ୍କ ଅଧୀନରେ ସେମାନଙ୍କ ବିଦ୍ୟାଳୟରେ, ସେମାନଙ୍କ ମଠରେ ସେହି ଦିନର ଜଣେ ଅନ୍ୟତମ ଉଲ୍ଲେଖନୀୟ ଶିକ୍ଷକ ଥିଲେ ଏବଂ ଜଣେ ମହାନ ବ୍ୟକ୍ତି ଆଉ ମଣ୍ଡଳୀର ଜଣେ ଅଧିକାରୀ ଥିଲେ। ଏବଂ ସେହିଠାରେ ଥିଲା ଯେ ଏକ ମହାନ ଆଲୋକ ସେହି ଅଗ୍ନିସ୍ତମ୍ଭ ପୁନର୍ବାର ତାଙ୍କୁ ଦିନର ମଧ୍ୟାହ୍ନ ଭାଗରେ ଆଘାତ କରିଥିଲା ଆଉ ଏକ ବାଣୀ କହିଲା, ହେ ସାଉଲ, ହେ ସାଉଲ, ତୁମ୍ଭେ ଆମକୁ କାହିଁକି ତାଡ଼ନା କରୁଅଛ? ତେବେ ଯଦି ଆପଣ ଲକ୍ଷ୍ୟ କରିବେ, ଯେତେବେଳେ ପାଉଲ ସାଉଲ ଉଠିଲେ, ସେ କହିଲେ, ହେ ପ୍ରଭୁ, ଆପଣ କିଏ? ବର୍ତ୍ତମାନ ସେହି ବାଳକ ଜଣେ ଜିହୁଦୀ ହୋଇଥିବା ହେତୁ ସେ ନିଶ୍ଚିତ ଭାବରେ କାହାରିକୁ ସେହିପରି ଡାକିବେ ନାହିଁ ଯେପର୍ଯ୍ୟନ୍ତ କି ଏହା କୌଣସି ପ୍ରକାରେ ପରମେଶ୍ୱରଙ୍କ ପ୍ରତୀକ ଭାବରେ ନଥାଏ। ସେ ଏହାକୁ ପ୍ରଭୁ ବୋଲି ଡାକି ନଥାନ୍ତି। ତେଣୁ ଏହା ସେ ସମାନ ଅଗ୍ନିସ୍ତମ୍ଭ ଥିଲା, ଯେପରିକି ଯୀଶୁ କହିଲେ, ମୁଁ ପରମେଶ୍ୱରଙ୍କ ନିକଟକୁ ଯାଏ, ମୁଁ ପରମେଶ୍ୱରଙ୍କ ନିକଟରୁ ଆସିଅଛି ଏବଂ ମୁଁ ପରମେଶ୍ୱରଙ୍କ ନିକଟକୁ ଫେରିଯାଏ। ସେଠାରେ ସେ ପୁନର୍ବାର ଏକ ଅଗ୍ନିସ୍ତମ୍ଭ ରୂପରେ ଥିଲେ। ସେ କହିଲେ, ଯାହାକୁ ତୁମେ ତାଡ଼ନା କରୁଅଛ, ଆମ୍ଭେ ସେହି ଯୀଶୁ, ଏବଂ ତୁମ ପାଇଁ କଣ୍ଟକ ବିରୁଦ୍ଧରେ ଗୋଇଠା ମାରିବା କଷ୍ଟକର ଅଟେ। ଏବଂ ଆମେ ହୃଦୟଙ୍ଗମ କରୁଛୁ ଯେ ଯେତେବେଳେ ପ୍ରେରିତ ପିତର ଯାହାଙ୍କୁ କି ମଣ୍ଡଳୀକୁ ତୋଳିବା ପାଇଁ କଞ୍ଚି ଦିଆଯାଇଥିଲା, ଆମେ ପାଉ ଯେ ସେ କାରାଗାରରେ ଥିଲେ ଏବଂ ଏହି ମହାନ ଅଗ୍ନିସ୍ତମ୍ଭ ସେହି ଲୁହାଦଣ୍ଡ ଗୁଡ଼ିକ ଦେଇ ଭିତରକୁ ଆସିଲେ ଓ କାରାଗାରର ଦ୍ୱାର ଗୁଡ଼ିକୁ ଫିଟାଇ ଦେଲେ ଏବଂ ପିତରଙ୍କୁ ବାହାର କରିନେଲେ, ଏପରିକି ଆରକ୍ଷଙ୍କୁ ବିଚଳିତ ସୁଦ୍ଧା କଲେ ନାହିଁ। ରହସ୍ୟମୟ ଭାବରେ ମୋ ପାଇଁ ଏହା ତ ଯୀଶୁଖ୍ରୀଷ୍ଟ ଗତକାଲି ଆଜି ଏବଂ ଚିରକାଳ ସମାନ ଅଟନ୍ତି। ଏବଂ ତାପରେ ଆପଣ ସଦାବେଳେ କୌଣସି ବି ବିଷୟକୁ ତାହାର ପ୍ରକୃତି ଦ୍ୱାରା ଜାଣିଯିବେ, କୌଣସି ବି ବିଷୟ ତାହାର ପ୍ରକୃତି ଦ୍ୱାରା ଏହା ଧାରଣ କରୁଥିବା ଫଳ ଦ୍ୱାରା ଜଣାଯାଏ। ଏବଂ ମୁଁ ଆପଣଙ୍କୁ ଅନୁରୋଧ କରେ ଯେ ଏହା କେଉଁ ପ୍ରକାର ଫଳ ଧାରଣ କରେ ତାହା ଦେଖନ୍ତୁ, ଏହି ଆଲୋକ ଯାହାକି ପରମେଶ୍ୱର ଅଟନ୍ତି, କାରଣ ଏହା ସର୍ବଦା ପରମେଶ୍ୱରଙ୍କ ବାକ୍ୟକୁ ଫେରିଯାଏ ଏବଂ ପରମେଶ୍ୱରଙ୍କ ବାକ୍ୟକୁ ପ୍ରମାଣ କରେ, ପରମେଶ୍ୱରଙ୍କ ବାକ୍ୟକୁ ପ୍ରଚାର କରେ, ଆଉ ପରମେଶ୍ୱର ସେ ବାକ୍ୟକୁ ସେହିପରି ଭାବରେ ପାର୍ଥିବ ଆକାରରେ ଆପଣଙ୍କ ସମ୍ମୁଖରେ ପ୍ରମାଣ କରନ୍ତି। ଏହା ପଛରେ କିଛି ଗୋଟାଏ ବିଷୟ ରହିବା ଆବଶ୍ୟକ। ଲୋକମାନେ ମୋତେ ଜଣେ ଭବିଷ୍ୟତ ବକ୍ତା ବୋଲି କହିଛନ୍ତି, ମୁଁ ନିଜକୁ କୌଣସି ଭବିଷ୍ୟତ ବକ୍ତା ବୋଲି କୁହେ ନାହିଁ, କାରଣ ମୁଁ ଏହା କହିବାକୁ ସାହସ କରିବି ନାହିଁ। ମାତ୍ର ମୋର ଉଦାହରଣ ସ୍ୱରୂପ ମୁଁ ଏହା କହିପାରେ ଯେ ପ୍ରଭୁ ମୋତେ ବିଷୟଗୁଡ଼ିକୁ ପୂର୍ବରୁ ଦେଖିବାକୁ ଦେଇଛନ୍ତି, ଯାହା ସବୁ ବିଷୟ ଘଟିଯାଇଅଛି, ଘଟିବ, ଘଟୁଅଛି, ସେଗୁଡ଼ିକ କହିବାକୁ ଦେଇଛନ୍ତି। ଆଉ ହଜାର ହଜାର ଥର ମଧ୍ୟରେ ଏପରି ଥରୁଟିଏ ହେଲେ କେବେ ହୋଇନାହିଁ ଯେ ଏହା କେବଳ ବିଫଳ ହୋଇଅଛି। ଯାହା ସବୁ ସେ ଘଟିବ ବୋଲି କହିଥିଲେ ତାହା ଘଟିଥିଲା, ସମସ୍ତେ ତାହା ଜାଣୁ। ଯଦି ଆଜି ସକାଳେ ଏହି ଦୃଶ୍ୟମାନ ଦର୍ଶକ ବୃନ୍ଦଙ୍କ ମଧ୍ୟରେ କିମ୍ବା ଯେକୌଣସି ସ୍ଥାନରେ ଏପରି କେହି ଜଣେ ବ୍ୟକ୍ତି ଅଛନ୍ତି ଯିଏକି ଏହା କହିପାରିବେ ଯେ ଥରୁଟିଏ ହେଲେ କେବେ ବିଫଳ ହୋଇଥିଲା, ଆପଣଙ୍କ ପାଖରେ ଛିଡ଼ା ହୋଇ ତାହା କହିବା ପାଇଁ ସ୍ୱାଧୀନତା ଅଛି। ମାତ୍ର ଯଦି ସମସ୍ତେ ଏହା ଜାଣନ୍ତି ଯେ ହଜାର ଥରରୁ ମଧ୍ୟ ପ୍ରତ୍ୟେକ ଥର ଏହା ସମ୍ପୂର୍ଣ୍ଣ ଭାବେ ଠିକ ହୋଇଅଛି, ତେବେ ଆମେନ୍ କୁହନ୍ତୁ, ବୁଝିଲେ? ତେଣୁ ତା ସମଗ୍ର ବିଶ୍ୱରେ ସମାନ ହେବ। କିଛି ଗୋଟାଏ ଠିକ ଘଟିବାକୁ ଯାଉଅଛି। ପରମେଶ୍ୱରଙ୍କ ଏହା ପଛରେ ଏକ ଉଦ୍ଦେଶ୍ୟ ନଥାଏ, କେବେ ବି ଏହି ବିଷୟଗୁଡ଼ିକୁ ପଠାନ୍ତି ନାହିଁ। ମୁଁ ଏଠାରେ କେବଳ ଚିନ୍ତା କରୁଥିଲି, ମୁଁ ଏହାକୁ ଏଠାରେ ମୋର ଗୋଟିଏ ଟିପ୍ପଣୀକୁ ରଖିଥିଲି ଯେ ମୁଁ ଆଜି ସକାଳେ ଏହା ପିନ୍ଧିଅଛି, ଏକ ଯୋଡ଼ି କାମିଜର ବାହୁବଟନ, ଏବଂ ଆପଣମାନଙ୍କ ମଧ୍ୟରୁ ଅନେକ ଏହି ଚଳଚ୍ଚିତ୍ର ତାରକା ଜେନ୍ ରସେଲଙ୍କ ବିଷୟରେ ଶୁଣିଛନ୍ତି, ଆଉ ତାଙ୍କ ମା ଜଣେ ପେଣ୍ଟିକଷ୍ଟାଲ, ଏବଂ ଡେନି ହେନ୍ରି ତାଙ୍କର ମାଉସୀ ପୁଅ ସମ୍ପର୍କୀୟ ଭାଇ, ତାଙ୍କର ପ୍ରଥମ ସମ୍ପର୍କୀୟ ଭାଇ, ତାଙ୍କ ମାଙ୍କର ଭଉଣୀର ସନ୍ତାନ। ସେ ବାପ୍ଟିଷ୍ଟ ଥିଲେ। 2 ବର୍ଷ ପୂର୍ବେ କାଲିଫର୍ଣ୍ଣିଆର ଲସ୍ ଏଞ୍ଜେଲିସ୍ରେ ଏକ ବ୍ୟବସାୟ ପୁରୁଷ ବୈଠକରେ ସେ ଛିଡ଼ା ହୋଇଥିଲେ, ଆଉ ମୁଁ ଠିକ୍ ସେତେବେଳେ କେତେକ ମହତ୍, ଶକ୍ତିଶାଳୀ, କଠିନ ବକ୍ତବ୍ୟ କହିସାରିଥିଲି, ଏପରିକି ସେହି ପରିଚାଳକ ଆସେମ୍ବ୍ଲିଜ୍ ଅଫ୍ ଗଡ୍ର ସାଧାରଣ ପରିଚାଳକଙ୍କ ମଧ୍ୟରୁ ଜଣେ ବାଲକୋନିରେ ସେ ବସିଥିବା ତାଙ୍କର ସ୍ଥାନରୁ ଉଠି ତଳେ ମଞ୍ଚ ଉପରକୁ ଓହ୍ଲାଇ ଆସିଲେ ଏବଂ ସେ କହିଲେ, ମୁଁ ବିଶ୍ୱାସ କରେ ନାହିଁ ଯେ ଭାଇ ବ୍ରାନହମ୍ଙ୍କର ଏହା ଅଭିପ୍ରାୟ ଥିଲା। ମୁଁ କହିଲି, ମୋତେ ତାହା ହିଁ ଅଭିପ୍ରାୟ କରିବାକୁ ଅଛି ମହାଶୟ, ଏହା ତ ସଦାପ୍ରଭୁ ଏହି କଥା କୁହନ୍ତି ବାକ୍ୟ ଅଟେ, ଏବଂ ତାପରେ ତାହା ଏହି ଯୁଗରେ ମଣ୍ଡଳୀ ବିଷୟରେ ଅଟେ। ଏବଂ ସେହି ସମୟରେ ଏହି ଯୁବକ ଯିଏକି ଜଣେ ବ୍ୟବସାୟୀ ଅଟନ୍ତି, ତାଙ୍କ ଭାଇ ସେଠାରେ ସେଦିନ ସକାଳେ ସେ ସେଠାରେ ଟେଲିଭିଜନ ପାଇଁ ଫଟୋ ଉଠାଉଥିଲେ, ତାଙ୍କ ଆର ଭାଇ କାଲିଫର୍ଣ୍ଣିଆର ରାଜ୍ୟ ସଡ଼କ ବିଭାଗର ଏକ ଅଧିକାରୀ ଅଟନ୍ତି, ଏବଂ ସଭା ଶେଷ ହେବା ପରେ ଡେନି ହେନ୍ରି ମଞ୍ଚ ଉପରକୁ ଏହିପରି ଭାବରେ ଚାଲିକି ଆସିଲେ, ଯେଉଁଠାରେ କି ପୁରୁଷମାନେ ସମସ୍ତେ ବସିଥିଲେ, ମୋତେ ନିଜ ବାହୁରେ ଆଲିଙ୍ଗନ କରିବା ପାଇଁ ତଳକୁ ଚାଲି ଆସିଲେ, ଏବଂ ସେ ଏହି କଥା କହିଲେ, ଭାଇ ବ୍ରାନହମ୍, ମୁଁ ଆଶା କରେ ଯେ ଏହା ଧର୍ମଲଙ୍ଘନ ନୁହେଁ, ମାତ୍ର କହିଲେ, ତାହା ପ୍ରକାଶିତ ବାକ୍ୟର 23 ପର୍ବ କରାଯାଇପାରେ, ଯାହାକି ପ୍ରକାଶିତ ବାକ୍ୟର କେବଳ 22ଟି ପର୍ବ ଅଛି। ସେ କହିଲେ, ମୁଁ ଆଶା କରେ ଯେ ଏହା ଧର୍ମଲଙ୍ଘନ ନୁହେଁ। ସେ ଏହା ଛଡ଼ା ଆଉ କିଛି କହିନଥିଲେ। ତେବେ ସେ ବାଳକ ଜଣେ ବାପ୍ଟିଷ୍ଟ ଥିଲେ ଏବଂ ଅଲୌକିକ ବିଷୟରେ କିଛି ହେଲେ ଜାଣିନଥିଲେ। ମୋ ଚାରିପାଖରେ ତାଙ୍କର ବାହୁ ରଖି ସେ ଏକ ପରଭାଷାରେ କଥା କହିବାକୁ ଲାଗିଲେ, ଏବଂ ଯେତେବେଳେ ସେ ପରଭାଷାରେ କଥା କହିସାରିଲେ, ସେଠାରେ ଠିକ୍ ମୋ ସମ୍ମୁଖରେ ଜଣେ ମୋଟା, ଓଜନିଆ, ଅଶ୍ୱେତ ମହିଳା ବସିଥିଲେ। ସେ ଉଠି ପଡ଼ି କହିଲେ, ଏହାର କୌଣସି ବ୍ୟାଖ୍ୟା ଆବଶ୍ୟକ ନାହିଁ। ସେ କହିଲେ, ମୁଁ ଲୁଇସିଆନାର ସେର୍ଭେପୋର୍ଟରୁ କିମ୍ବା ବେଟେନ୍ ରୁଜ୍ ଲୁଇସିଆନାରୁ ଅଟେ। କହିଲେ, ତାହା ତ ସ୍ପଷ୍ଟ ଭାବରେ ଫରାସୀ ଅଟେ। ଭିକ୍ଟର ଲି ଡୁକ୍, ଯିଏକି ଜଣେ ଫରାସୀ ଥିଲେ, ସେ ମଧ୍ୟ ସେଠାରେ ବସିଥିଲେ। କହିଲେ, ନିଶ୍ଚିତ ଭାବରେ ମୁଁ ଜଣେ ଫରାସୀ, ଏହା ସମ୍ପୂର୍ଣ୍ଣ ଫରାସୀ ଥିଲା। ମୁଁ କହିଲି, ଗୋଟିଏ ମିନିଟ୍ ଅପେକ୍ଷା କରନ୍ତୁ, ସେ ଯାହା କହିଲେ ଆପଣ ତାହା ଲେଖନ୍ତୁ, ଏବଂ ଆପଣ ତାହା ଲେଖନ୍ତୁ ଯାହା ସେ କହିଲେ। ଏହା ପୂର୍ବେ କି ଆପଣ କିଛି କୁହନ୍ତୁ, ଆପଣ ଯାହା କହୁଛନ୍ତି ତାହା ଲେଖନ୍ତୁ, ଏବଂ ଆସନ୍ତୁ ଆପଣମାନଙ୍କର ଲେଖା ଗୁଡ଼ିକୁ ଦେଖିବା। ତେବେ ଜଣେ ଲେଖିଲେ ଏବଂ ଅନ୍ୟ ଜଣେ ମଧ୍ୟ ଲେଖିଲେ, ଏପରିକି ବିରାମ ଚିହ୍ନ ସୁଦ୍ଧା ସମାନ ଥିଲା। ଏବଂ ତାପରେ ପ୍ରାୟ ଠିକ୍ ସେହି ସମୟରେ ଯେତେବେଳେ ସେମାନେ ଲେଖାଗୁଡ଼ିକୁ ଆଣିଲେ, ଜଣେ ସୁନ୍ଦର ଦିଶୁଥିବା, ସୁବର୍ଣ୍ଣ କେଶ ରଖିଥିବା ଯୁବା ବାଳକଟିଏ ପଛପଟରୁ ଚାଲିକରି ଆସିଲେ, ଯେଉଁଠାରେ କି ତାର ବସିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ନଥିଲା। ସେ ପଛରେ ଛିଡ଼ା ହୋଇଥିଲେ। ସେ ଚାଲିକି ଆସିଲେ, କହିଲେ, ମାତ୍ର ଗୋଟିଏ ମିନିଟ୍, ମୁଁ ମଧ୍ୟ ଏକ ଲେଖା ରଖିବାକୁ ଚାହେଁ। ସେ କହିଲେ, ମୁଁ ୟୁଏନ୍ ମିଳିତ ଜାତିସଂଘ ପାଇଁ ଫରାସୀ ଅନୁବାଦକ ଅଟେ। ସେ କହିଲେ, ମୁଁ ମୋର ଲେଖା ରଖିଦେବାକୁ ଚାହେଁ। ଏବଂ ଏଠାରେ ଫରାସୀ ଭାଷାରେ ସମସ୍ତ ତିନୋଟି ଯାକ ଲେଖାଗୁଡ଼ିକ ବିକଳ ସମାନ ଅଟେ ଏବଂ ଏଠାରେ ତାହା ଏପରି ପାଠ କରାଯାଏ। ଏହା ହେଉଛି ସେହି ମୂଳ ଲେଖାଗୁଡ଼ିକ, ଠିକ୍ ସେଠାରୁ ନିଆଯାଇଥିବା ଲେଖାଗୁଡ଼ିକ। ଏହା ହେଉଛି ଡେନିଙ୍କ ନିଜର ଲେଖା, ସେ ନିଜ ପକେଟରେ ତାକୁ ରଖିଥିଲେ। ଅବଶ୍ୟ ଏହା ଖ୍ରୀଷ୍ଟିଆନ ବ୍ୟବସାୟୀ ପୁରୁଷମାନଙ୍କ ମଧ୍ୟରେ ଏବଂ ପ୍ରଭୃତି ମଧ୍ୟ ଦେଇଗଲା। କାରଣ ଯେହେତୁ ତୁମେ ସଂକୀର୍ଣ୍ଣ ପଥ, କଠିନ ପଥ ବାଛି ଅଛ, ତୁମେ ତୁମର ନିଜ ଇଚ୍ଛାରେ ଚାଲିଅଛ, ତୁମେ ସଠିକ ଏବଂ ଯଥାଯଥ ନିଷ୍ପତ୍ତି ନେଇଅଛ, ଏବଂ ଏହା ମୋର ମାର୍ଗ ଅଟେ। ଏହି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ହେତୁରୁ ସ୍ୱର୍ଗରେ ଏକ ବିରାଟ ଅଂଶ ତୁମକୁ ଅପେକ୍ଷା କରିବେ। ତୁମେ କି ଏକ ଗୌରବମୟ ନିଷ୍ପତ୍ତି ନେଇଅଛ! ଏହା ନିଜେ ହିଁ ତାହା ଅଟେ ଯାହାକି ଦିବ୍ୟ ପ୍ରେମରେ ସେହି ମହାନ ବିଜୟକୁ ପ୍ରଦାନ କରିବ ଏବଂ ତାହାକୁ ସଫଳ କରିବ। ତେବେ ସେହି ବ୍ୟକ୍ତି ଜଣକ ଏଠାରେ ତାଙ୍କ ନାମରେ ଦସ୍ତଖତ କଲେ। ଉପରୋକ୍ତ ବକ୍ତବ୍ୟଟି ଭାଇ ବ୍ରାନହାମଙ୍କ ଉପରେ ଭବିଷ୍ୟତବାଣୀ କରିଥିବା ଡେନି ହେନ୍ରିଙ୍କ ଦ୍ୱାରା ବ୍ୟାଖ୍ୟା କରାଯାଇଥିଲା, ଯାହାକି କାଲିଫର୍ଣ୍ଣିଆର ଲସ୍ ଏଞ୍ଜେଲସ୍ର ଜଳପାନ ଗୃହରେ ତିନି ଜଣ ସାକ୍ଷୀ ପ୍ରଦାନ କରିଥିଲେ। ତେବେ ଏହି ସମାନ ଯୁବା ଲୋକ ଯିଏକି ଏହି ଭବିଷ୍ୟତବାଣୀ କରିଥିଲେ, ଏହା ନ ଜାଣି ଯେ ସେ କ'ଣ କହୁଛନ୍ତି, ପ୍ରାୟ ଗୋଟିଏ ମାସ ପୂର୍ବେ ଜେରୁସାଲେମରେ ଥିଲେ। ତା ପାଖରେ ବାହାରକୁ ଯିବାର ଏବଂ ସେହି କବର ଉପରେ ଶୋଇବାର ସୌଭାଗ୍ୟ ରହିଥିଲା, ଯେଉଁଠାରେ ଯୀଶୁ ମୃତ୍ୟୁବରଣ କରିଥିଲେ ଓ କବର ପ୍ରାପ୍ତ ହୋଇଥିଲେ। ଆଉ ତେବେ ଯେତେବେଳେ ସେ ସେଠାରେ ଶୋଇଥିଲେ, ସେ କହିଲେ ଯେ ମୁଁ ତାଙ୍କ ମନରେ ପ୍ରକୃତରେ ଶକ୍ତିଶାଳୀ ଭାବରେ ଆସିଲି, ଏବଂ ସେ କାନ୍ଦିବାକୁ ଲାଗିଲେ। କହିଲେ, ଭାଇ ବ୍ରାନହାମଙ୍କ ପାଇଁ ଏହି ଜଗତ ଏବଂ ଏହି ବିଷୟଗୁଡ଼ିକ ବିରୁଦ୍ଧରେ ଏବଂ ସମସ୍ତ ମଣ୍ଡଳୀଗୁଡ଼ିକ ବିରୁଦ୍ଧରେ ଛିଡ଼ା ହେବା ଏହା କେତେ କଷ୍ଟକର ଅଟେ। ଯେପରିକି ଏହା ଥରେ ଜଣଙ୍କ ବିଷୟରେ ବିଲି ଗ୍ରାହାମଙ୍କ ଅଂଶ ବିଷୟରେ କୁହାଯାଇଥିଲା, ଆମେ ବିଲି ଗ୍ରାହାମଙ୍କୁ ଦେଖିପାରୁ, କାରଣ ସମସ୍ତ ମଣ୍ଡଳୀ ତାହାଙ୍କ ପାଇଁ ଏକତ୍ରିତ ହୋଇଥାନ୍ତି। ଆମେ ଓରାଲ ରୋବର୍ଟସଙ୍କୁ ସେ ପେଣ୍ଟିକଷ୍ଟାଲ ମାନଙ୍କୁ ଦେଖୁ, ମାତ୍ର ଆମ ପାଖରେ କୌଣସି ବିଷୟ କିପରି ଭାବରେ ରହିବ, ଯେତେବେଳେ କି ଏହା ତାର ବିପରୀତ ଅଟେ ଯାହାକି ଲୋକମାନଙ୍କୁ ଶିକ୍ଷା ଦିଆଯାଇଅଛି। ଏହା ତ ପରମେଶ୍ୱର ଅଟନ୍ତି, ଏବଂ ଡେନି ସେ ନିଜର ସୌକ ପାଇଁ ଯାହା କରନ୍ତି, ସେ ଛୋଟ ଛୋଟ ପଥର ତିଆରି କରନ୍ତି। ସେ ସେହି ସ୍ଥାନକୁ ଚାଲିକରି ଗଲେ ଯେଉଁଠାରେ କି କୃଷ ଲଗାଯାଇଥିଲା, ଯେଉଁଠାରେ ସେମାନେ କୁହନ୍ତି ଯେ ସେ କୃଷକୁ ପଥରରେ ସ୍ଥାପିତ କରା ହୋଇଥିଲା। କେହି ହେଲେ ଆଖପାଖରେ ନଥିଲେ, ତେଣୁ ସେ ଏକ ଛୋଟ ପଥର ଖଣ୍ଡେ ଭାଙ୍ଗି ନେଲେ ଓ ଏକ ସ୍ମରଣିକା ପାଇଁ ନିଜ ପକେଟରେ ରଖିନେଲେ। ଘରକୁ ଫେରିଲେ ଏବଂ ସେଥିରୁ ଏକ ଯୋଡ଼ି କାମିଜର ବାହୁ ବଟନ ମୋ ପାଇଁ ତିଆରି କଲେ, ଏବଂ ଆଶ୍ଚର୍ଯ୍ୟ ବିଷୟ, ଯେତେବେଳେ ସେଗୁଡ଼ିକୁ ତିଆରି କଲେ, ସେଗୁଡ଼ିକ ରକ୍ତ ଜୁଡ଼ୁବୁଡ଼ୁଥିବା ପରି ଦେଖାଯାଉଥିଲା, ଏବଂ ସେମାନଙ୍କ ମଧ୍ୟରୁ ଠିକ୍ ପ୍ରତ୍ୟେକର ମଧ୍ୟଭାଗରେ ନିରନ୍ତର ଭାବରେ ସେ ଉଭୟଙ୍କ ମଧ୍ୟ ଦେଇ ଏକ ସିଧା ସଂକୀର୍ଣ୍ଣ ପଥ ଯାଉଥିଲା। ତେବେ ତାହା କେବଳ ଏକ ହୋଇପାରେ, ଦେଖନ୍ତୁ, ଅନ୍ୟ କେହି ଏକ ଧ୍ୟାନ ଦେଇ ନ ପାରନ୍ତି, ମାତ୍ର ମୋ ପାଇଁ ଏହା ସେହି ବିଷୟ ଗୁଡ଼ିକର ପ୍ରଶଂସା ସୂଚକ ଅଟେ ଯାହା ମୁଁ ବିଶ୍ୱାସ କରେ। ମୁଁ ବିଶ୍ୱାସ କରେ ଯେ ପ୍ରତ୍ୟେକ ବିଷୟ ସହିତ ଏକ ଅର୍ଥ ଜଡ଼ିତ ଅଛି, ଏବଂ ବର୍ତ୍ତମାନ ଏହି ସମୟରେ ପ୍ରଭୁ ଯାହା କରିଛନ୍ତି, ଯଦି ଏହା ସେହି ବିଷୟ ନୁହେଁ ଯାହାକି ସେ ମଲାକି ଚାରର ଏବଂ ପୁଣି ଲୋକ ସତରର ବିଷୟ ଭବିଷ୍ୟତବାଣୀ କରିଥିଲେ, ଏବଂ ଅନ୍ୟାନ୍ୟ କେତେକ ଶାସ୍ତ୍ରାଂଶ ବିଷୟରେ ଯାହାକି ଏହି ଶେଷ ଦିନରେ ଘଟିବାକୁ ଅଛି, ଯଦି ମୁଁ ଏହାକୁ ସମାପ୍ତ କରିବା ସମୟରେ କହିପାରେ, ଏହା ସେ ବ୍ୟକ୍ତିଙ୍କ ପାଇଁ ମୂଳଦୁଆ ସ୍ଥାପନ କରିଅଛି ଯେତେବେଳେ ସେ ଆସିବେ। ତେଣୁ ମୁଁ ବହୁତ କୃତଜ୍ଞ ଅଟେ ଯେ ସର୍ବଶକ୍ତିମାନ ପରମେଶ୍ୱର ଯଦି ଏହା ସେହିପରି ହୁଏ ମୋତେ ଟିକେ ଅଳ୍ପ କିଛି କରିବାକୁ ଦେଇଛନ୍ତି। ମୋର ଅଶିକ୍ଷିତ ଅବସ୍ଥାରେ ମୋ ପ୍ରତି ତାହାଙ୍କର ପ୍ରେମ, ତାହାଙ୍କ ପ୍ରତି ମୋର ପ୍ରେମ ଏବଂ ଲୋକମାନଙ୍କ ପ୍ରତି ଆମର ପ୍ରେମ ବିଷୟରେ ମୋ ପ୍ରଶଂସାକୁ ଦେଖାଇବା ପାଇଁ ଦେଇଛନ୍ତି। ତେଣୁକରି ନିଷ୍ଠାପରତାର ସହ ମୁଁ ବିବାହ ଏବଂ ଛାଡ଼ପତ୍ରର ଏହି ବିଷୟ ନିକଟକୁ ଆସେ। ପରମେଶ୍ୱର ଆମ ସମସ୍ତଙ୍କ ଉପରେ ଦୟା କରନ୍ତୁ। ଆଉ ବର୍ତ୍ତମାନ ଧ୍ୟାନ ସହକାରେ ଶୁଣନ୍ତୁ, ଏବଂ ଭଉଣୀମାନେ ଉଠି ବାହାରକୁ ଚାଲି ଯାଆନ୍ତୁ ନାହିଁ, ଅଳ୍ପ ସମୟ ଧୀର ସ୍ଥିର ଭାବେ ବସି ରୁହନ୍ତୁ। ଭାଇମାନେ ମଧ୍ୟ ସେହିପରି କରନ୍ତୁ, ଆପଣମାନଙ୍କର ସେହି ପ୍ରସାରଣ ଯନ୍ତ୍ରକୁ ବନ୍ଦ କରନ୍ତୁ ନାହିଁ ଯାହାକି ଏହି ସଂଯୋଗ ଦ୍ୱାରା ସେଠାରେ ଆସୁଅଛି, ତାହା କରନ୍ତୁ ନାହିଁ। ଏହା ଶେଷ ନ ହେବା ପର୍ଯ୍ୟନ୍ତ କେବଳ କିଛି ମିନିଟ୍ ସ୍ଥିର ଭାବରେ ବସି ରୁହନ୍ତୁ, ଧ୍ୟାନ ସହକାରେ ଶୁଣନ୍ତୁ। ଯଦି ଆପଣ ଅସହମତ ହୁଅନ୍ତି, ତେବେ ମୁଁ ବ୍ୟବହାର କରୁଥିବା ଶାସ୍ତ୍ରଗୁଡ଼ିକୁ ଲେଖି ରଖନ୍ତୁ, ଏବଂ ତାପରେ ଆପଣ ସେଗୁଡ଼ିକୁ ପ୍ରାର୍ଥନା ପୂର୍ବକ ଅଧ୍ୟୟନ କରନ୍ତୁ, ଏହା ପୂର୍ବେ କି ଆପଣ ନିଜର ନିଷ୍ପତ୍ତିକୁ ଗ୍ରହଣ କରନ୍ତି। ପରମେଶ୍ୱର ଆମମାନଙ୍କୁ ସାହାଯ୍ୟ କରନ୍ତୁ ଯେତେବେଳେ କି ଏହି ବିଷୟ ନିକଟକୁ ଯିବାକୁ ଚେଷ୍ଟା କରୁଅଛୁ। ତେବେ ଏହା ଟିକେ ଲମ୍ବା ହୋଇପାରେ, ମୁଁ ଚାହେଁ ନାହିଁ ଯେ ଆପଣ କୌଣସି ମତେ ତରବରିଆ ହୁଅନ୍ତୁ, ଏବଂ ନିଜର ସମୟକୁ କେବଳ ନିଅନ୍ତୁ। ଆମେମାନେ ସମସ୍ତେ ଆଉ ପରମେଶ୍ୱରଙ୍କ ବାକ୍ୟକୁ ପ୍ରକୃତରେ ଏବଂ ପୁଙ୍ଖାନୁପୁଙ୍ଖ ଭାବରେ ଅଧ୍ୟୟନ କରନ୍ତୁ, ଯେପରିକି ଆମେ ଜାଣୁ ଯେ ଏହାକୁ କିପରି ଭାବରେ ଅଧ୍ୟୟନ କରିବାକୁ ଅଛି। ଆସନ୍ତୁ ସାଧୁ ମାଥ୍ୟୁ ତାର 19 ପର୍ବରୁ ଆରମ୍ଭ କରିବା, ଏବଂ ଆରମ୍ଭ କରିବା ପାଇଁ ମୁଁ ଭାବୁଛି 19 ପର୍ବର 8 ପଦ ସହିତରେ ମୁଁ ଆରମ୍ଭ କରିବାକୁ ଚାହୁଁଅଛି। ମୁଁ 19 ପର୍ବର ପ୍ରଥମରୁ ମଧ୍ୟ ଆରମ୍ଭ କରିପାରେ ଏବଂ ଅଷ୍ଟମ ପଦ ପର୍ଯ୍ୟନ୍ତ ପାଠ କରିପାରେ। ତେବେ ମନେ ରଖନ୍ତୁ, ଏହିସବୁ ବିଷୟ ଯାହା ମୁଁ କହୁଅଛି ତାହା ନିଶ୍ଚିତ ଭାବରେ ପରମେଶ୍ୱରଙ୍କ ବାକ୍ୟରୁ ଆସିବା ଉଚିତ। ଏହା ମୋର ନିଜର ମତ ହୋଇପାରେ ନାହିଁ, କାରଣ ମୋର ମତ ତ ଅନ୍ୟ କାହାରି ମତ ପରି ହିଁ ଅଟେ, ମାତ୍ର ଏହାକୁ ତ ପରମେଶ୍ୱରଙ୍କ ବାକ୍ୟ ସହିତ ନିରନ୍ତରତାରେ ରହିବା ଆବଶ୍ୟକ ଅଟେ। ମନେ ରଖନ୍ତୁ, ପରମେଶ୍ୱର ସବୁକିଛି ନିରନ୍ତରତାରେ ରଖନ୍ତି, ସେ କଦାପି ପରିବର୍ତ୍ତନ ହୁଅନ୍ତି ନାହିଁ, ସେ ଗତକାଲି ଆଜି ଏବଂ ଚିରଦିନ ସମାନ ଅଟନ୍ତି। କଣ ଆପଣ ଏହାକୁ ବିଶ୍ୱାସ କରନ୍ତି? ସେ ସମାନ ଅଟନ୍ତି। ତେବେ ମୁଁ 19 ପର୍ବରୁ ପାଠ କରିବି। ଯୀଶୁ ଏହି ସମସ୍ତ କଥା ସମାପ୍ତ କଲା ଉତ୍ତାରେ ଗାଲିଲିରୁ ପ୍ରସ୍ଥାନ କରି ଜର୍ଦ୍ଦନ ପରପାର ଦେଇ ଜିହୁଦାର ସୀମାରେ ଉପସ୍ଥିତ ହେଲେ। ପୁଣି ବହୁ ସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଗଲେ ଆଉ ସେ ସେଠାରେ ସେମାନଙ୍କୁ ସୁସ୍ଥ କଲେ। ଇତିମଧ୍ୟରେ ଫାରୁସିମାନେ ମଧ୍ୟ ତାହାଙ୍କ ନିକଟକୁ ଆସି ତାହାଙ୍କୁ ପରୀକ୍ଷା କରି ସେଠାରେ ଅଟକି ଯାଏ, ଯେପରିକି ଆପଣ ତାହା ଉପରେ ଗୁରୁତ୍ୱ ଦେଇପାରିବେ ଯେ ଏହା କିଏ ଥିଲା ଯିଏକି ତାହାଙ୍କୁ ପରୀକ୍ଷା କରୁଥିଲା। ପଚାରିଲେ, ଯେକୌଣସି କାରଣରୁ ଆପଣା ସ୍ତ୍ରୀ କି ପରିତ୍ୟାଗ କରିବା କଣ ନ୍ୟାୟ ସଙ୍ଗତ? ସେ ଉତ୍ତର ଦେଲେ, ତୁମ୍ଭେମାନେ କଣ ପାଠ କରିନାହଁ ଯେ ସୃଷ୍ଟିକର୍ତ୍ତା ଆଦ୍ୟରୁ ସେମାନଙ୍କୁ ପୁରୁଷ ଏବଂ ସ୍ତ୍ରୀ କରି ସୃଷ୍ଟି କଲେ? ଆଉ କହିଲେ, ଏହି କାରଣରୁ ପୁରୁଷ ପିତା ମାତାଙ୍କୁ ପରିତ୍ୟାଗ କରି ନିଜ ସ୍ତ୍ରୀ ଠାରେ ଆସକ୍ତ ହେବ ଆଉ ସେ ଦୁହେଁ ଏକାଙ୍ଗ ହେବେ। ଏଣୁ ସେମାନେ ଆଉ ଦୁଇ ନୁହନ୍ତି କିନ୍ତୁ ଏକାଙ୍ଗ ଅଟନ୍ତି। ଅତଏବ ପରମେଶ୍ୱର ଯାହା ସଂଯୁକ୍ତ କରିଅଛନ୍ତି ମନୁଷ୍ୟ ତାହା ବିଭିନ୍ନ ନ କରୁ। ସେମାନେ ତାହାଙ୍କୁ ପଚାରିଲେ, ତେବେ ମୂଷା କାହିଁକି ତ୍ୟାଗପତ୍ର ଦେଇ ସ୍ତ୍ରୀ କି ପରିତ୍ୟାଗ କରିବା ଆଜ୍ଞା ଦେଲେ? ଆଉ ସେ ସେମାନଙ୍କୁ କହିଲେ, କାରଣ ତୁମ୍ଭମାନଙ୍କ ହୃଦୟର କଠିନତା ଦେଖି ମୂଷା ତୁମ୍ଭମାନଙ୍କୁ ଆପଣ ଆପଣ ସ୍ତ୍ରୀ କି ପରିତ୍ୟାଗ କରିବାକୁ ଅନୁମତି ଦେଲେ, କିନ୍ତୁ ଆଦ୍ୟରୁ ସେପରି ନଥିଲା। ତେବେ ପରମେଶ୍ୱର ଆମକୁ ସାହାଯ୍ୟ କରନ୍ତୁ। ଏହି ଶାସ୍ତ୍ର, ଏହି ପ୍ରଶ୍ନ ଯୀଶୁଙ୍କର ଆରମ୍ଭିକ ସେବା କାର୍ଯ୍ୟରେ ତାହାଙ୍କ ସମ୍ମୁଖରେ ଆସିଥିଲା ଏବଂ ଏହା ମୂଷାଙ୍କର ଆରମ୍ଭିକ ସେବା କାର୍ଯ୍ୟରେ ମଧ୍ୟ ତାହାଙ୍କ ସମ୍ମୁଖରେ ଆସିଥିଲା। ଏହା ବିଶ୍ୱାସୀମାନଙ୍କ ହୃଦୟରେ ଏକ ପ୍ରମୁଖ ପ୍ରଶ୍ନ ଅଟେ। ସେହି ପାପୀ ଧ୍ୟାନ ଦିଏ ନାହିଁ, ମାତ୍ର ଏହା ବିଶ୍ୱାସୀଙ୍କ ପାଇଁ ଅଟେ, କାରଣ ସେ ବିଶ୍ୱାସୀ ତା ସମସ୍ତ କିଛି କରିବାକୁ ଚେଷ୍ଟା କରୁଅଛି ଯାହାକି ସେ ଜାଣେ ଯେ ପରମେଶ୍ୱରଙ୍କ ସମ୍ମୁଖରେ କିପରି ରହିବାକୁ ଅଛି। ତେଣୁକରି ତାହା ଯଦି କୌଣସି ପ୍ରଶ୍ନ ଧର୍ମ ଉପରେ ଆସେ, ତାହେଲେ ବିବାହ ଏବଂ ଛାଡ଼ପତ୍ର ମାମଲା ଆସିଥାଏ। କାହିଁକି? କାରଣ ଏହା ମୂଳ ପାପର କାରଣ ଅଟେ, ସେଇଠାରେ ହିଁ ପାପ ଆରମ୍ଭ ହୋଇଥିଲା ଏବଂ ସେହି କାରଣରୁ ଏହାକୁ ପ୍ରତ୍ୟେକ ଥର ଅଣାଯାଇଥାଏ, କାରଣ ଏହା ଠିକ୍ ସେହି ପାପର ଆରମ୍ଭ ଅଟେ। ତେବେ ମୋ ପାଖରେ ଏହିସବୁ ବିଷୟକୁ ବୁଝାଇବା ପାଇଁ ସମୟ ହେବ ନାହିଁ, ମାତ୍ର ମୁଁ ଆପଣମାନଙ୍କର ଚିଠି କିମ୍ବା ଅନ୍ୟ କିଛିର ଯାହା ମୁଁ କରିପାରେ ଉତ୍ତର ଦେବା ପାଇଁ ଖୁସି ହେବି। କି ଅବା, ଆମ ପାଖରେ ଏହା ଉପରେ ଲେଖାଯାଇଥିବା ପୁସ୍ତକ ଗୁଡ଼ିକ ଅଛି ଏବଂ ଅନେକ ପ୍ରଶ୍ନମାନ ଏପରିକି ଖବରକାଗଜରେ ଛପିଥିବା ଏବଂ ଏଠାରେ ଥିବା ଜିନିଷ ଗୁଡ଼ିକର କଟାଯାଇଥିବା ଅଂଶ ଗୁଡ଼ିକ ଅଛି। ଏହା ପ୍ରମାଣ କରିବାକୁ ଯେ ଆମେ ଜାଣୁ ଯେ ଏହା ହବା ଥିଲେ ସେହି ସେଉ ଯାହା ସେ ଖାଇବାର ଉଚିତ ଥିଲା, ଯେତେବେଳେ କି ଏହା ଶାସ୍ତ୍ର ସଙ୍ଗତ ସୁଦ୍ଧା ନୁହେଁ। ବର୍ତ୍ତମାନ ସେମାନେ ଦାବି କରନ୍ତି ଯେ ଏହା ନାସ୍ପାତି ଥିଲା, ଏହା ଉଭୟ ଭିତରୁ କୌଣସିଟି ନଥିଲା। ସେ ବ୍ୟଭିଚାର କରିଥିଲା ଯାହାକି ପ୍ରଥମ ସନ୍ତାନକୁ ନେଇ ଆସିଥିଲା, ଯାହା ଶୈତାନର ନିଜର ପୁତ୍ର କହି ନଥିଲା, କାରଣ ତାହାଠାରେ ମନ୍ଦତା ରହିଥିଲା। ଏହା ହେବଲ ଦେଇ ଆସିଲା ନାହିଁ, ଶୈତାନର ପୁତ୍ର କହି ନଥିଲା। ମୁଁ ବର୍ତ୍ତମାନ ଆପଣଙ୍କ ପ୍ରଶ୍ନ ଜାଣେ। ହବା କହିଲା, ମୁଁ ପ୍ରଭୁଙ୍କ ଠାରୁ ଜଣେ ପୁରୁଷ ଲାଭ କରିଛି। ଅବିକଳ ଠିକ୍। ଆପଣ ନଗରର ସବୁଠୁ ଅଶୁଚି ସ୍ତ୍ରୀ ଲୋକକୁ ନେଇପାରନ୍ତି, ସବୁଠୁ ମନ୍ଦ ବ୍ୟକ୍ତିକୁ ନେଇପାରନ୍ତି। ଯଦି ସେମାନଙ୍କର ଏକ ସନ୍ତାନ ହୁଏ, ତେବେ ଏହାକୁ ପ୍ରଭୁଙ୍କ ଠାରୁ ହିଁ ଆସିବାକୁ ହେବ, କାରଣ ପରମେଶ୍ୱର ନିୟମ ଗୁଡ଼ିକୁ ଏକାଠି ସ୍ଥାପିତ କରି ରଖିଛନ୍ତି ଏବଂ ଏହି ନିୟମ ଗୁଡ଼ିକ ଯେପରିକି ସୂର୍ଯ୍ୟର ଉଦୟ ହେବା, ଆପଣ ଗୋଟିଏ ବାଳୁଙ୍ଗାକୁ ଏକ ଭଲ କ୍ଷେତ୍ରରେ ରଖନ୍ତୁ, ଏହା ବୃଦ୍ଧି ପ୍ରାପ୍ତ ହେବ ଆଉ ଏହାକୁ ବଢ଼ିବାକୁ ଅଛି, କାରଣ ଏହା ପରମେଶ୍ୱରଙ୍କ ନିୟମ ଅଟେ। ଯେତେବେଳେ ବୀଜ ବୁଣାଯାଏ, ଏହାକୁ ବଢ଼ିବା ଆବଶ୍ୟକ ଅଟେ ଏବଂ ପରମେଶ୍ୱରଙ୍କ ବ୍ୟତୀତ ଅନ୍ୟ କୌଣସି ଜିନିଷ ଜୀବନକୁ ବୃଦ୍ଧି କରାଇପାରେ ନାହିଁ, କାରଣ ଏହା ତ ତାହାଙ୍କ ନିୟମ ଅନୁଯାୟୀ କାର୍ଯ୍ୟ କରେ। ଅତଏବ ଯେତେବେଳେ ସେହି ମନ୍ଦ ବୀଜ ହବାର ଗର୍ଭରେ ରୋପଣ କରାଗଲା, ଏହାକୁ ତ ଆସିବାକୁ ଥିଲା, କାରଣ ଏହା ପରମେଶ୍ୱରଙ୍କ ଉତ୍ପାଦନର ନିୟମ ଅଟେ ଏବଂ ଏହା ତାହାକୁ ଆଣିବା ବ୍ୟତୀତ ଅନ୍ୟ କିଛି କରିପାରିନଥିଲା, ଆଉ ଏହାକୁ ପରମେଶ୍ୱରଙ୍କ ଠାରୁ ହିଁ ଆସିବାକୁ ଥିଲା। ସେହି କାରଣ ଯୋଗୁଁ ଲୋକମାନେ କୁହନ୍ତି, ସାନ ଶିଶୁମାନେ ବେଳେବେଳେ ଯେଉଁମାନେ କି ଖ୍ରୀଷ୍ଟିଆନ ପିତାମାତାଙ୍କ ଦ୍ୱାରା ଜନ୍ମ ହୋଇନାହାନ୍ତି ବିନଷ୍ଟ ଅଟନ୍ତି। ଯୀଶୁଖ୍ରୀଷ୍ଟଙ୍କ ରକ୍ତ ଶିଶୁ ପାଇଁ ପ୍ରାୟଶ୍ଚିତ କରେ। ମୁଁ ଏହା ଚିନ୍ତା କରେ ନାହିଁ ଯେ ଏହା କେତେ ଜନ୍ମ ହୋଇଥିଲା ଏବଂ କେତେ ମନ୍ଦରେ ଏହା ଜନ୍ମ ହୋଇଥିଲା। ସେ ହେଉଛନ୍ତି ପରମେଶ୍ୱରଙ୍କ ମେଷ ଶାବକ, ଯିଏକି ଜଗତର ପାପ ବୋହି ନେଇ ଯାଆନ୍ତି। ସେ ସାନ ଶିଶୁଟି ଅନୁତାପ କରିପାରେ ନାହିଁ, କାରଣ ଏଥିରେ ଅନୁତାପ କରିବାର କିଛି ନାହିଁ, ଏବଂ ତାହା ଜଗତର ପାପ ଥିଲା ଯାହାକି ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ନେଇ ନିଆଯାଇଥିଲା। ଶିଶୁମାନେ ସ୍ୱର୍ଗକୁ ଯାଆନ୍ତି, ଏହା ମୂଳ ପାପ ଅଟେ, ଏବଂ ତାହା ହିଁ ସେହି କାରଣ ଯେ ଏହା ପ୍ରଶ୍ନ କରାଯାଏ। ଯେତେବେଳେ କୌଣସି ବଡ଼ ଘଟଣା ପରମେଶ୍ୱରଙ୍କଠାରୁ ଆସେ, ପ୍ରଥମ ବିଷୟ ସମ୍ବନ୍ଧରେ ବିବାହ ଏବଂ ଛାଡ଼ପତ୍ର ବିଷୟରେ କ'ଣ ଅଟେ, ତେବେ ଯୁଗ ଯୁଗ ଧରି ଏହା ଏବେ ସୁଦ୍ଧା ଲୋକମାନଙ୍କ ମଧ୍ୟରେ ଏକ ପ୍ରଶ୍ନ ଅଟେ। ଯେପରିକି ଏହା ଯୀଶୁଙ୍କ ସମୟରେ ଥିଲା, ଯେପରିକି ଏହା ମୋଶାଙ୍କ ସମୟରେ ଥିଲା, ଏହା ସର୍ବଦା ରହିଆସିଛି ଏବଂ ଆଜି ମଧ୍ୟ ତାହା ଅଟେ। ଲୋକମାନଙ୍କ ମଧ୍ୟରେ ଏକ ପ୍ରଶ୍ନ ଅଛି, କାରଣ ଲୋକମାନେ ଜାଣିବାକୁ ଚାହାନ୍ତି ଯେ ସତ୍ୟ କ'ଣ। ମାତ୍ର ଯେଉଁଠାରେ ଏକ ପ୍ରଶ୍ନ ଅଛି ସେଠାରେ ଏକ ଉତ୍ତର ମଧ୍ୟ ରହିବା ଆବଶ୍ୟକ। ଆଉ ତେବେ ଗୋଟିଏ ଉତ୍ତର ରହିଥିବା ହେତୁ, ଯେପରିକି ମୁଁ ପୂର୍ବରୁ କହିଅଛି, ଏହି ସପ୍ତାହରେ ଏକ ସଠିକ୍ ଉତ୍ତର ରହିବା ଆବଶ୍ୟକ। ଆଉ ଯଦି ଆମେ କୌଣସି ବିଷୟର ଉତ୍ତର ପାଉ ଏବଂ ଏହା ଠିକ୍ ନୁହେଁ, ତେବେ ଆମେ ଜାଣୁ ଯେ ଏହା ଭୁଲ ଥିଲା, ମାତ୍ର ସେଠାରେ ଅଟେ। ଆପଣ ତଥାପି ସୁଦ୍ଧା ପଚାରନ୍ତି ଯେପର୍ଯ୍ୟନ୍ତ କି ସେହି ପ୍ରକୃତ ପ୍ରଶ୍ନର ଉତ୍ତର ନ ଦେଇ ଦିଆଯାଏ, ଯଦି ଆପଣ ସତ୍ୟ ଜାଣିବାକୁ ଚାହୁଁଥାନ୍ତି। ଏବଂ ଏହା ଏକ ବାଇବଲ ପ୍ରଶ୍ନ ହୋଇଥିବା ହେତୁ ଏହା ଏକ ବାଇବଲର ଉତ୍ତର ହେବା ଉଚିତ। ଏହା ଏପରି ଅଟେ ଯେପରିକି ମୁଁ କହିଛି, ଯଦି ମୁଁ ଆଜି ସକାଳେ ପୂର୍ବକୁ ଯିବାକୁ ଚାହେଁ ଏବଂ ସର୍ବୋତ୍ତମ ଯାହା ମୁଁ ଜାଣେ ତାହା ଏହା ଯେ ମୋତେ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ କିଛି ଖୋଜିବାକୁ ପଡ଼ିଥାଏ ଏବଂ ଏହା ସିଧାସଳଖ ପୂର୍ବ ଥିଲା ଏବଂ ମୁଁ ପୂର୍ବକୁ ଗଲି। କେହି ଜଣେ କୁହନ୍ତି, ଭାଇ ବ୍ରାନହମ୍, ଏହା ପୂର୍ବ ଅଟେ, ଏହା ପୂର୍ବ ସମ୍ଭାବ୍ୟ ଭାବେ, ମାତ୍ର ଏହା ଉତ୍ତର ପୂର୍ବ ଅଟେ। ମୁଁ ଖୋଜୁଥିବା ସେହି ବସ୍ତୁକୁ ଠିକ୍ ଛାଡ଼ିଦେବି, ମୁଁ ଫେରି ଆସିବି, ଏହା ଜାଣି ଯେ ଏହା ଭୁଲ ଥିଲା। ଏବଂ ତାପରେ ଯଦି କେହି କୁହନ୍ତି, ଭାଇ ବ୍ରାନହମ୍, ଏହି ପଥରେ ଯାଆନ୍ତୁ ଆପଣଙ୍କର ଡାହାଣକୁ, ତେବେ ତାହା ମଧ୍ୟ ସମ୍ଭାବ୍ୟ ପୂର୍ବ ଅଟେ, ମାତ୍ର ଏହା ଦକ୍ଷିଣ ପୂର୍ବ ଅଟେ। ମୁଁ ଖୋଜୁଥିବା ବସ୍ତୁକୁ ହରାଇଦେବି, କାରଣ ମୁଁ ସିଦ୍ଧ ଏବଂ ପ୍ରତ୍ୟକ୍ଷ ମାର୍ଗର ସୀମାଗୁଡ଼ିକୁ ଅତିକ୍ରମ କରିଗଲି। ତେବେ ଯଦି ତାହା ସେହିପରି ଅଟେ, ତାହେଲେ ଆମ ପାଖରେ ବିବାହ ଏବଂ ଛାଡ଼ପତ୍ର ଉପରେ ଦୁଇଟି ଚିନ୍ତାଧାରାର ବିଦ୍ୟାଳୟ ଅଛି, ଏବଂ ତାହା ହେଉଛି ସେମାନଙ୍କ ମଧ୍ୟରୁ ଜଣେ କୁହନ୍ତି ଯେ ଜଣେ ପୁରୁଷ କେବଳ ଥରେ ବିବାହ କରିପାରିବ ଯେପର୍ଯ୍ୟନ୍ତ କି ତାଙ୍କ ପତ୍ନୀ ମରିନାହାନ୍ତି, ଆଉ ତାହା ପ୍ରଶ୍ନଗୁଡ଼ିକରୁ ଅନ୍ୟତମ ଅଟେ। ମାତ୍ର ଆପଣ ତାର ପରବର୍ତ୍ତୀ ବିଷୟକୁ ଯାଆନ୍ତି, ଆପଣ ସେହି ବିଷୟରୁ ବାହାରକୁ ଚାଲି ଯାଆନ୍ତି, ଏବଂ ତାପରେ ପରବର୍ତ୍ତୀ ଜଣେ କୁହନ୍ତି, ଓ ଯଦି ପତ୍ନୀ କିମ୍ବା ସ୍ୱାମୀ ଉଭୟଙ୍କ ମଧ୍ୟରୁ ଜଣେ କେହି ବ୍ୟଭିଚାର କରିଛନ୍ତି, ତେବେ ସେମାନେ ଉଭୟ କାହାରି ଜଣକାକୁ ପରିତ୍ୟାଗ କରିଦେଇପାରନ୍ତି ଏବଂ ପୁନର୍ବାର ବିବାହ କରିପାରନ୍ତି। ଆପଣ ତ ଏହା ସହିତ ନିଜକୁ ସେହି ବିଷୟରୁ ବାହାରେ ପାଆନ୍ତି। ଏଣୁ ଦେଖନ୍ତୁ, ଏହା ଦକ୍ଷିଣ ପୂର୍ବ ନୁହେଁ କି ଅବା ଉତ୍ତର ପୂର୍ବ ନୁହେଁ, ଆମେ ତ ସିଧାସଳଖ ପୂର୍ବ ଚାହୁଁ। ଯେତେବେଳେ ଆପଣ ଏହି ପଥରେ ଯାଆନ୍ତି ଆପଣ ଶାସ୍ତ୍ରରୁ ଦୂରେଇ ଯାଆନ୍ତି, ଯେତେବେଳେ ଆପଣ ସେହି ପଥରେ ଯାଆନ୍ତି ଆପଣ ଶାସ୍ତ୍ରରୁ ଦୂରେଇ ଯାଆନ୍ତି। ଆମେ ଜାଣିବାକୁ ଚାହୁଁ ଶାସ୍ତ୍ର ଯେଉଁଠାରେ ଶାସ୍ତ୍ର ସହିତ ମିଶିଥାଏ, ଏବଂ ଜାଣିବାକୁ ଚାହୁଁ ଯେ ଏହାର ସତ୍ୟତା କ'ଣ ଅଟେ। ପ୍ରତ୍ୟେକ ଏକ ଭିନ୍ନ ଉପାୟ ଅବଲମ୍ବନ କରନ୍ତି ଏବଂ ସଠିକ ଉତ୍ତର ଆଣିବାକୁ ବିଫଳ ହୁଅନ୍ତି, ମାତ୍ର ତଥାପି ସେଠାରେ ଏକ ଉତ୍ତର ରହିବା ଉଚିତ। ଏହା ସେହିପରି ଅଟେ ଯେପରିକି ଆଜି ମଣ୍ଡଳୀରେ ଦୁଇଟି ବିଚାରଧାରାର ମହାନ ବିଦ୍ୟାଳୟ ଅଛି, ସେଥିମଧ୍ୟରୁ ଗୋଟିଏ ହେଲା କାଲଭିନବାଦ, ଅନ୍ୟଟି ହେଉଛି ଆର୍ମିନିଆବାଦ। ସେମାନଙ୍କ ମଧ୍ୟରୁ ଜଣେ ହେଉଛି ଆଇନ ତର୍କ ସଙ୍ଗତ, ଅନ୍ୟଟି ହେଉଛି ଅନୁଗ୍ରହ। ଏବଂ ଆମେ ଜାଣିବାକୁ ପାଉ ଯେଉଁ ଲୋକମାନେ ଅନୁଗ୍ରହରେ ବିଶ୍ୱାସ କରନ୍ତି ସେହି କାଲଭିନବାଦର ଅନୁକାରୀମାନେ, ସେମାନେ କୁହନ୍ତି, ପରମେଶ୍ୱର ଧନ୍ୟ ହୁଅନ୍ତୁ, ଧୂମପାନ କରିବା ମୋତେ ଆଘାତ ଦିଏ ନାହିଁ, ମଦ ପିଇବା ମୋତେ ଆଘାତ ଦିଏ ନାହିଁ, ମୁଁ ଏହିସବୁ ବିଷୟ କରିପାରେ, ମୁଁ ତ ଅନନ୍ତ ସୁରକ୍ଷା ପାଇଅଛି। ତାପରେ ଆମେ ଅନ୍ୟ ପାର୍ଶ୍ୱକୁ ପାଉ, ଆଇନ ତର୍କ ସଙ୍ଗତ ଉପରେ କୁହନ୍ତି, ଓ ମୁଁ ତାହାକୁ ପାନି ଦେବାକୁ ଚାହେଁ, ମୁଁ ତାହାକୁ ଯଥାଚ୍ଛା ଗାଳି ଦେବାକୁ ଚାହେଁ, ମାତ୍ର ମୁଁ ଜଣେ ଖ୍ରୀଷ୍ଟିଆନ ଅଟେ, ମୋତେ ଚୁପ୍ ରହିବାକୁ ଅଛି। ଦେଖନ୍ତୁ, ଆପଣ ନିଜକୁ ଦୁଇଟି ଭିନ୍ନ ମାର୍ଗରେ ପାଆନ୍ତି ଏବଂ ସେଥିମଧ୍ୟରୁ ଗୋଟିଏ ହେଲେ ଠିକ୍ ନୁହେଁ, ତେବେ ତାହା କହିବା କଷ୍ଟକର, ମାତ୍ର ଏହା ସତ୍ୟ ଅଟେ। ଆମେ ନିଜକୁ ଦୁଇଟି ଭିନ୍ନ ମାର୍ଗରେ ପାଇଥାଉ, ଗୋଟିଏଟି ଗୋଟିଏ ମାର୍ଗରେ ଯାଇଥାଏ, ଅନ୍ୟଟି ଅନ୍ୟ ମାର୍ଗରେ। ତେବେ ଆସନ୍ତୁ ଦେଖିବା ଯେ ସତ୍ୟ କ'ଣ ଅଟେ। ତେବେ ଶୁଣନ୍ତୁ ଏବଂ ଦେଖନ୍ତୁ ଯଦି ଏ ଆପଣଙ୍କୁ ଯୁକ୍ତିଯୁକ୍ତ ଲାଗେ। ଉଦାହରଣ ସ୍ୱରୂପ ଯଦି ମୁଁ ବିଦେଶ ଯିବାକୁ ପ୍ରସ୍ତୁତ ହୁଏ ଆଉ ମୁଁ ମୋ ନିଜର ପରିବାରକୁ ନେବି, ମୁଁ ମୋ ପତ୍ନୀଙ୍କୁ ମୋ ପାଖକୁ ଡାକିବି ଏବଂ ମୁଁ କହିବି ଆମେ ଯାଉ, ପ୍ରିୟେ ମୁଁ ବିଦେଶକୁ ଯାଉଅଛି। ବର୍ତ୍ତମାନ ଏଠାରେ ଆଇନ ତର୍କ ସଙ୍ଗତଙ୍କ ପକ୍ଷ ଅଟେ। ତେବେ ମୋର ପତ୍ନୀ, ମୁଁ ତୁମକୁ ନିୟମ ଦେବାକୁ ଯାଉଅଛି। ମୁଁ ଯାଇଥିବା ବେଳେ ଯଦି ତୁମେ କୌଣସି ପୁରୁଷ ସହିତ ପ୍ରେମ ଛଳନା କର, ତାହେଲେ ଯେତେବେଳେ ମୁଁ ଫେରି ଆସିବି ତୁମେ ଜଣେ ଛାଡ଼ପତ୍ର ପାଇଥିବା ମହିଳା ହେବ ଏବଂ ମୁଁ ଚାହେଁ ନାହିଁ ଯେ ତୁମେ ଆଖି ପକାଅ, ଚାହେଁ ନାହିଁ ଯେ ତୁମେ ପ୍ରେମ ଛଳନା କର। କଣ ତୁମେ ତାହା ବୁଝିଲ? ମୁଁ ତୁମର ସ୍ୱାମୀ ଅଟେ। ଯଦି ତୁମେ ତାହା କର, ଯେତେବେଳେ ମୁଁ ଫେରି ଆସେ ତେବେ ମୁଁ ତୁମକୁ ପରିତ୍ୟାଗ କରିବାକୁ ଯାଉଅଛି। ତାପରେ ସେ ଆସନ୍ତି ଓ ମୋତେ ସେହି ଟାଇରେ ଧରି ଏହା କୁହନ୍ତି, ମୋର ଉତ୍ତମ ପୁରୁଷ, ମୁଁ ତୁମକୁ କିଛି କହିବାକୁ ଚାହେଁ। ଦେଖ ଦେଖ ଯେ ଯଦି ତୁମେ କୌଣସି ସ୍ତ୍ରୀ ଲୋକ ଉପରେ ଆଖି ପକାଅ କିମ୍ବା କୌଣସି ସ୍ତ୍ରୀ ଲୋକକୁ ବାହାରକୁ ନେଇଯାଅ ଅବା କୌଣସି ସ୍ତ୍ରୀ ଲୋକ ସହିତ ପ୍ରେମର ଛଳନା କର, ଯେତେବେଳେ ତୁମେ ଫେରି ଆସିବ ସେତେବେଳେ ତୁମେ ଜଣେ ଛାଡ଼ପତ୍ର ପ୍ରାପ୍ତ ପୁରୁଷ ହେବାକୁ ଯାଉଅଛ, ତେବେ କଣ ତାହା ଏକ ସୁଖମୟ ଘର ହେବ ନାହିଁ କି? ତାହା ହେଉଛି ଆଇନ ତର୍କ ସଙ୍ଗତ। ଠିକ ଅଛି, ବର୍ତ୍ତମାନ ଅନ୍ୟ ପାର୍ଶ୍ୱଟି ହେଉଛି, ଯଦି ମୁଁ ବିଦେଶ ଯାଏ ଏବଂ ମୁଁ ଗୋଟିଏ ଭୁଲ କରେ, ଯାଇ କୁହେ ତେବେ ଦେଖ ମୁଁ ଏହି ସ୍ତ୍ରୀ ଲୋକକୁ ବାହାରକୁ ନେଇକି ଯିବି, ଓହ ଏହା ମୋ ସ୍ତ୍ରୀ ସହିତ ଠିକ ଅଛି, ତାଙ୍କୁ ଫରକ ପଡେ ନାହିଁ। ମୋ ପତ୍ନୀ କୁହନ୍ତି ମୁଁ ଏହି ଲୋକ ସହିତ ବାହାରକୁ ଯିବି, ଏହା ବିଲ୍ ସହିତ ଠିକ ଅଛି, ତାଙ୍କୁ ଫରକ ପଡେ ନାହିଁ। ଯଦି ମୋର ଫରକ ପଡୁନାହିଁ ତେବେ ମୋ ସହିତ କିଛି ଗୋଟାଏ ଭୁଲ ଅଛି, ମୁଁ ସେହି ସ୍ତ୍ରୀ ଲୋକକୁ ସଠିକ ଭାବେ ଭଲ ପାଏ ନାହିଁ। ଏବଂ ଯଦି ତାକୁ ଫରକ ପଡୁନାହିଁ ତେବେ ତାଙ୍କ ସହିତ କିଛି ଗୋଟାଏ ଭୁଲ ଅଛି। ସେ ମୋର ପତ୍ନୀ ଅଟନ୍ତି, ମୁଁ ଚାହେଁ ନାହିଁ ଯେ ଅନ୍ୟ କୌଣସି ପୁରୁଷ ତାଙ୍କ ସହିତ ଛଳନା କରୁ, ସେ ମୋର ପତ୍ନୀ ଅଟନ୍ତି। ତେବେ ଏହାର ସଠିକ ଉପାୟ ହେଉଛି ଉଭୟ ସେମାନେ ଏକ ସତ୍ୟକୁ ପାଇଛନ୍ତି ମାତ୍ର ସେହି ପ୍ରକୃତ ସତ୍ୟକୁ ନୁହେଁ। ତେବେ ଯେତେବେଳେ ମୁଁ ବିଦେଶକୁ ଯାଏ ଏହାକୁ ଠିକ କରିବା ଦିଗରେ ମୋ ଛୋଟ ପରିବାର ଏକତ୍ରିତ ହୁଅନ୍ତି ଏବଂ ଆମେ ପରସ୍ପର ଜଣେ ଅନ୍ୟ ସହିତ ପ୍ରାର୍ଥନା କରୁ ଏବଂ ସେମାନଙ୍କୁ ପରମେଶ୍ୱରଙ୍କ ନିକଟରେ ସମର୍ପଣ କରେ ଏବଂ ସେମାନେ ମୋତେ ପରମେଶ୍ୱରଙ୍କ ନିକଟରେ ସମର୍ପଣ କରନ୍ତି। ଏବଂ ଯେତେବେଳେ ଆମେମାନେ କରୁ, ଆମେ ବିଦେଶ, ମୁଁ ବିଦେଶକୁ ଯାଇଥାଏ, ତେବେ ମୁଁ ଜାଣେ ଯେ ସେ ମୋତେ ପ୍ରେମ କରନ୍ତି, ମୋର ତାଙ୍କ ଉପରେ ଭରସା ଅଛି, ସେ ଏବଂ ମୁଁ ତାଙ୍କୁ ପ୍ରେମ କରେ, ତାଙ୍କର ମୋ ଉପରେ ଭରସା ଅଛି। ଯେପର୍ଯ୍ୟନ୍ତ ମୁଁ ତାଙ୍କୁ ସେହିପରି ଭଲ ପାଇଥାଏ ସେ ପର୍ଯ୍ୟନ୍ତ ତାଙ୍କୁ ମୋ ବିଷୟରେ ଅନ୍ୟ କୌଣସି ସ୍ତ୍ରୀ ଲୋକକୁ ବାହାରକୁ ନେଇଯିବା ସମ୍ବନ୍ଧରେ କୌଣସି ଚିନ୍ତା କରିବାକୁ ପଡେ ନାହିଁ। ଯେପର୍ଯ୍ୟନ୍ତ କି ସେ ମୋତେ ଠିକ ଭାବେ ଭଲ ପାଆନ୍ତି, କାହିଁକି ଅନ୍ୟ କୌଣସି ପୁରୁଷ ତାଙ୍କ ସହିତ ବାହାରକୁ ଯିବା ବିଷୟରେ ମୋତେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ସେ ମୋର ପତ୍ନୀ ଏବଂ ମୁଁ ତାଙ୍କୁ ବିଶ୍ୱାସ କରେ। ମୁଁ ବିଶ୍ୱାସ କରେ ଯଦି ମୁଁ ପ୍ରକୃତରେ କିଛି ଭୁଲ କରିପକାଏ, ଭ୍ରାନ୍ତିକର ବିଷୟ କରିପକାଏ ଓ କୌଣସି ସ୍ତ୍ରୀ ଲୋକ ସହିତ ବାହାରକୁ ଚାଲିଯାଏ ଏବଂ ଫେରି ଆସି ତାଙ୍କୁ ତାହା ସ୍ୱୀକାର କରେ ଓ ତାଙ୍କୁ କୁହେ, ମେଡ଼ା ମୁଁ ତାହା କରିବାକୁ ଚାହୁଁନଥିଲି, ମୁଁ ତ କେବଳ ଏକ ଫାନ୍ଦରେ ପଡ଼ିଗଲି, ଏହି ସ୍ତ୍ରୀ ଲୋକଟି ଠିକ୍ ମୋ ପାଖକୁ ଦୌଡ଼ି ଆସିଲେ ଏବଂ ମୋତେ ବାହୁରେ ଜାବୁଡ଼ି ଧରିଲେ ଓ ଅମୁକ ଅମୁକ କରିବା ଆରମ୍ଭ କରିଦେଲେ। ମୁଁ ବିଶ୍ୱାସ କରେ ଯେ ସେ ବୁଝିଯିବେ, ମୁଁ ବିଶ୍ୱାସ କରେ ଯେ ସେଥିପାଇଁ ମୋତେ କ୍ଷମା କରିଦେବେ, ମାତ୍ର ମୁଁ ଏହା କରିବି ନାହିଁ କୌଣସି ମତେ, କାରଣ ମୁଁ ତାଙ୍କୁ ପ୍ରେମ କରେ। ଯଦିଓ ସେ ମୋତେ କ୍ଷମା କରିଦେବେ ମୁଁ ତାହା କରିବି ନାହିଁ, ମୁଁ ତାଙ୍କୁ କୌଣସି ବି କାରଣରୁ ଆଘାତ କରିବି ନାହିଁ। ଯଦିଓ ମୁଁ ଜାଣେ ଯେ ସେଥିପାଇଁ ମୋତେ କ୍ଷମା କରିଦେବେ ମୁଁ ତାଙ୍କୁ ଆଘାତ କରିବାକୁ ଚାହିଁବି ନାହିଁ। ଏବଂ ଠିକ୍ ସେହି ପ୍ରକାରେ ତାହା ପରମେଶ୍ୱରଙ୍କ ସହିତ ଅଟେ। ଯଦି ମୁଁ ଯଦି ଏକ ଫିଲିୟ ପ୍ରେମ, ଯାହାକି ମାନବୀୟ ପ୍ରେମ, ସହଭାଗୀ ପ୍ରେମ ଅଟେ, ଜଣେ ପୁରୁଷକୁ ନିଜ ପତ୍ନୀ ବିଷୟରେ ତାହା ଅନୁଭବ କରାଇପାରେ, ତାହେଲେ ଆଗାପ ପ୍ରେମ ବିଷୟରେ କ'ଣ, ଯାହାର ଗ୍ରୀକ୍ ଶବ୍ଦର ଅର୍ଥ ହେଉଛି ପରମେଶ୍ୱରଙ୍କ ପ୍ରେମ, ତାହା ମୋତେ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ କିପରି କରାଇବ? ମୁଁ ଯେପର୍ଯ୍ୟନ୍ତ ମୁଁ ଏହାକୁ କରିବାକୁ ଯିବି ବୋଲି ଚାହିଁଥାଏ, ଏହା କରିବା ମୋର ହୃଦୟରେ ରୁହେ, ତା ଅଟେ କି ନୁହେଁ ମୁଁ କୁହେ, ଯେପର୍ଯ୍ୟନ୍ତ ଏହା କରିବା ମୋ ହୃଦୟରେ ଅଛି ମୁଁ ତାହା କରିବାକୁ ଯିବି। ଆଇନ ତର୍କ ସଙ୍ଗତ ବ୍ୟବସ୍ଥା ମୋତେ ଏହା କରିବାକୁ ଦେବ ନାହିଁ, କାରଣ ମୁଁ ଜାଣେ ଯେ ଏହା କରିବା ପାଇଁ ମୁଁ ଦଣ୍ଡିତ ହେବି। ମାତ୍ର ଏହାର ପ୍ରକୃତ ସତ୍ୟ ହେଉଛି ଯେ ପରମେଶ୍ୱରଙ୍କ ପ୍ରେମ ଆପଣଙ୍କ ହୃଦୟ ଭିତରକୁ ସେତେବେଳେ ଆସେ ଯେପର୍ଯ୍ୟନ୍ତ କି ଆପଣ ଏହାକୁ କରିବା ପାଇଁ ଇଚ୍ଛା କରନ୍ତି, ତାହା ହେଉଛି ଏହାର ସତ୍ୟ। ଦୁଇଟି ବିଦ୍ୟାଳୟ ଅଛି, ଆଇନ ତର୍କ ସଙ୍ଗତ ବ୍ୟବସ୍ଥା କିମ୍ବା ଅନ୍ୟ କିମ୍ବା କାଲଭିନବାଦ ନୁହେଁ, ଏହା ଉଭୟ ଅଟେ। ତେବେ ଆମେ ଆଜି ମଧ୍ୟ ପାଉ ଯେ ସେଠାରେ ଅନେକ ନାମଧାରୀ ସଂସ୍ଥାମାନେ ଅଛନ୍ତି, ସେଠାରେ କ୍ୟାଥଲିକ ମଣ୍ଡଳୀ ଅଛି, ପ୍ରୋଟେଷ୍ଟାଣ୍ଟ ମଣ୍ଡଳୀ ଅଛି, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ କୁହନ୍ତି ଯେ ସେମାନେ ମାର୍ଗ ଅଟନ୍ତି। ଦେଖନ୍ତୁ ଆମ ପାଖରେ ମାର୍ଗ ଅଛି, ଆମେ ସତ୍ୟ ଅଟୁ। ସେଠାରେ ମେଥଡିଷ୍ଟ ଅଛନ୍ତି, କୁହନ୍ତି ଆମ ପାଖରେ ସତ୍ୟ ଅଛି, ବାପ୍ଟିଷ୍ଟ କୁହନ୍ତି ଆମ ପାଖରେ ସତ୍ୟ ଅଛି। ତେବେ ମୋ ପାଇଁ ଯେପର୍ଯ୍ୟନ୍ତ ସେମାନେ ତାହାକୁ ସେହିପରି ଅନୁଭବ କରନ୍ତି ଏହା ସେପରି ନୁହେଁ, କାରଣ ଯୀଶୁ କହିଥିଲେ ମୁଁ ସତ୍ୟ ଅଟେ, ବୁଝିଲେ? ଅତଏବ ଗତକାଲି ରାତିରେ ମୋର ଉପଦେଶ ଯେପରି ଥିଲା ଯେ ସେ ହେଉଛନ୍ତି ସେହି ସ୍ଥାନ ଯେଉଁଠାରେ କି ପରମେଶ୍ୱର ଆପଣା ନାମକୁ ସ୍ଥାପନ କରିଅଛନ୍ତି ଉପାସନା କରିବାର ଏକମାତ୍ର ସ୍ଥାନ। ଆପଣ ଜଣେ ଖ୍ରୀଷ୍ଟିଆନ ଏଇଥିପାଇଁ ନୁହନ୍ତି କାରଣ ଆପଣ ଜଣେ ପ୍ରୋଟେଷ୍ଟାଣ୍ଟ ଅଟନ୍ତି, ଆପଣ ଜଣେ ଖ୍ରୀଷ୍ଟିଆନ ଏଇଥିପାଇଁ ନୁହନ୍ତି କାରଣ ଆପଣ କ୍ୟାଥୋଲିକ୍ ଅଟନ୍ତି। ଆପଣ ଜଣେ ଖ୍ରୀଷ୍ଟିଆନ ଏଇଥିପାଇଁ ନୁହନ୍ତି କାରଣ ଆପଣ ମେଥଡିଷ୍ଟ ବ୍ୟାପ୍ଟିଷ୍ଟ କିମ୍ବା ପେଣ୍ଟିକୋଷ୍ଟାଲ ଅଟନ୍ତି। ଆପଣ ଜଣେ ଖ୍ରୀଷ୍ଟିଆନ ଏଇଥିପାଇଁ ଅଟନ୍ତି କାରଣ ଆପଣ ପବିତ୍ର ଆତ୍ମାଙ୍କ ଦ୍ୱାରା ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବାପ୍ତିଜିତ ହୋଇଅଛନ୍ତି। ଜଳ ଦ୍ୱାରା ନୁହେଁ, ଏକ ବିଶ୍ୱାସ, ଏକ ପ୍ରଭୁ, ଏକ ବାପ୍ତିସ୍ମ, ତାହା ହେଉଛି ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ। ଜଳର ବାପ୍ତିସ୍ମ ଆପଣଙ୍କୁ ଏକ ସହଭାଗିତାରେ ଅନ୍ତର୍ଭୁକ୍ତ କରିଥାଏ। ପବିତ୍ର ଆତ୍ମାଙ୍କ ବାପ୍ତିସ୍ମ ଆପଣଙ୍କୁ ଖ୍ରୀଷ୍ଟଙ୍କ ଠାରେ ଅନ୍ତର୍ଭୁକ୍ତ କରେ। ଏହା ହିଁ ହେଉଛି ସତ୍ୟ। ଏହି ବିବାହ ଓ ଛାଡ଼ପତ୍ର ବିଷୟରେ ମଧ୍ୟ ଆମର ଦୁଇଟି ବିଚାରଧାରା ଅଛି। ତେବେ ଯେହେତୁ ଆମମାନଙ୍କର ପ୍ରଭୁ ଏ ଶେଷ ଦିନରେ ଆମମାନଙ୍କ ପ୍ରତି ତାହାଙ୍କର ବାକ୍ୟର ସପ୍ତମୁଦ୍ରା ରହସ୍ୟକୁ ଫିଟାଇ ଅଛନ୍ତି, ତେବେ ଆପଣମାନଙ୍କ ମଧ୍ୟରୁ ଅନେକଙ୍କୁ ଏହା ଆପଣଙ୍କୁ ଗ୍ରୀକ୍ ପରି ଲାଗିପାରେ। ମାତ୍ର ମୋର ମଣ୍ଡଳୀ ବୁଝନ୍ତି କି ବିଷୟ ଦ୍ୱାରା ଆଉ ଆପଣମାନେ ଦର୍ଶନ ଗୁଡ଼ିକ ବିଷୟରେ ଏବଂ ଯାହା କିଛି ଘଟିଅଛି ତା ବିଷୟରେ ଶୁଣିଛନ୍ତି। ଏବଂ ପ୍ରଶ୍ନଟି ଏକ ବାଇବେଲ ପ୍ରଶ୍ନ ଅଟେ। ଆମେ ଏଠାରେ ଏହା ବିଶ୍ୱାସ କରିବା ହେତୁ ନିମନ୍ତ୍ରିତ ଅଟୁ ଯେ ସମଗ୍ର ଲୁକାୟିତ ରହସ୍ୟ ବିଷୟ ପାଇଁ, ଯାହାକି ଜଗତ ପତନାବଧିରୁ ଲୁଚି ରହିଛି, ଏକ ପ୍ରକୃତ ଉତ୍ତର ନିଶ୍ଚୟ ଅଛି। ଏବଂ ବାଇବେଲ ଭବିଷ୍ୟତବାଣୀ କରେ ଏବଂ କୁହେ ଯେ ଏହି ଦିନରେ ଏହି ରହସ୍ୟ ଗୁଡ଼ିକ ପ୍ରକଟ କରାଯିବ। ପ୍ରକାଶିତ ବାକ୍ୟ ଦଶ ଏବଂ ସପ୍ତମ ଦୂତ ସେହି ଲାଓଦକିଆ ବାର୍ତ୍ତାବହଙ୍କ ତୁରି ଶବ୍ଦ ଘୋଷଣା ସମୟରେ ପରମେଶ୍ୱରଙ୍କ ନିଗୁଢ ସଂକଳ୍ପମାନ ପ୍ରକଟ କରାଯିବ, ଏବଂ ଏହା ହିଁ ସେହି ଶେଷ ଯୁଗ ଯାହାକି ଲାଓଦକିଆ ଅଟେ। ଏହି ସମସ୍ତ ଉଦ୍ଦୀପନାକୁ ଦେଖନ୍ତୁ ଯାହାକି 15 ବର୍ଷ କିମ୍ବା ତାଠାରୁ ଅଧିକ ସମୟ ଧରି ଚାଲିଛି, ଏବଂ ଏଥିରୁ ଗୋଟିଏ ନାମଧାରୀ ସଂସ୍ଥା ବାହାର ହୋଇନାହିଁ। ଲୁଥରଙ୍କ ଠାରେ ଏକ ଉଦ୍ଦୀପନା ଥିଲା, ସେଠାରେ ଏକ ନାମଧାରୀ ସଂସ୍ଥା ବାହାର ହେଲା। ୱେସ୍ଲି ସେଠାରେ ଏକ ନାମଧାରୀ ସଂସ୍ଥା ବାହାର ହେଲା। ଆଲେକ୍ଜାଣ୍ଡର କ୍ୟାମ୍ପବେଲ ସେଠାରେ ଏକ ନାମଧାରୀ ସଂସ୍ଥା ବାହାର ହେଲା, ଏବଂ ଏହି ସମସ୍ତ ମହାନ ଜନ୍ ସ୍ମିଥ ଏବଂ ଇତ୍ୟାଦି ନାମଧାରୀ ସଂସ୍ଥା ମାନ, ମୁଡି ଏହିପରି ପ୍ରଭୃତି। ମାତ୍ର ଏଠାରେ ଗୋଟିଏ ରହିଛି, ସାଧାରଣତଃ ଗୋଟିଏ ଉଦ୍ଦୀପନା ପ୍ରାୟ କେବଳ 3 ବର୍ଷ ପର୍ଯ୍ୟନ୍ତ ରହିଥାଏ, କିନ୍ତୁ ଏହା ତ 15 ବର୍ଷରୁ ଅଧିକ ସମୟ ହେଲାଣି ଚାଲିଛି, ଏବଂ ଏଥିରୁ ଗୋଟିଏ ହେଲେ ନାମଧାରୀ ସଂସ୍ଥା ଉତ୍ପନ୍ନ ହୋଇନାହିଁ। କାରଣ ଏହା ହେଉଛି ବୀଜ ସମୟ, ଆଉ ଅଧିକ ତୁଷ ନାହିଁ। ଗୋଟିଏ ତୁଷ ଚାଲିଯିବା ପରେ ଏହା ବୀଜ ଅଟେ। ପରମେଶ୍ୱର ପ୍ରସ୍ତୁତ ଅଛନ୍ତି, ଯଦି ସେ ତାହା ବର୍ତ୍ତମାନ କରନ୍ତି ନାହିଁ ତାହେଲେ ସେ ତାହାଙ୍କର ବାକ୍ୟ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଏକ ମଣ୍ଡଳୀକୁ ସିଦ୍ଧତା ନିମନ୍ତେ ଡାକିବାକୁ ଯାଉଛନ୍ତି। ଧ୍ୟାନ ଦିଅନ୍ତୁ, କୌଣସି ଠାରେ ତ ଏକ ଉତ୍ତର ରହିବା ଉଚିତ, ଏବଂ ପରମେଶ୍ୱରଙ୍କ ସପ୍ତମୁଦ୍ରାର ରହସ୍ୟ ହୋଇଥିବା ହେତୁ ସପ୍ତମୁଦ୍ରା ଗୁଡ଼ିକ କେତେ ଲୋକ ତାହା ବୁଝନ୍ତି ହାତ ଉଠାନ୍ତୁ, ଆସନ୍ତୁ ଦେଖିବା। ମୁଁ ଭାବୁଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ଆଖପାଖ ଆମ ମଣ୍ଡଳୀରୁ ଅଟନ୍ତି। ଶୁଣନ୍ତୁ, ଯଦି ନୁହେଁ ତେବେ ସେହି ବିଷୟ ଉପରେ ପୁସ୍ତକ ଗୁଡ଼ିକ ଖୁବ୍ ଶୀଘ୍ର ବାହାରକୁ ଆସିବ। ତେବେ ଆମ ପାଖରେ ପୁସ୍ତକ ଗୁଡ଼ିକ ଅଛି, ଏହା ଉପରେ କିଛି ପୁସ୍ତକମାନ ଅଛି। ଆମ ଶାସ୍ତ୍ରାଂଶ ପାଠରେ ଯୀଶୁ ଆମକୁ ଶାସ୍ତ୍ରସଙ୍ଗତ ପ୍ରକୃତ ଉତ୍ତର ପାଇଁ ଆଦ୍ୟକୁ ଫେରିଯିବା ପାଇଁ ଆମନ୍ତ୍ରଣ କରନ୍ତି। ତେବେ ଯେତେବେଳେ ସେ ଏହାର ସମ୍ମୁଖୀନ ହୋଇଥିଲେ, ଦୁଇଟି ବିଷୟ ଦୃଷ୍ଟିରେ ରହିଥିଲା। ଯାଜକମାନେ ତାହାଙ୍କୁ କହିଲେ, କଣ ଜଣେ ପୁରୁଷ ଯେକୌଣସି କାରଣରୁ ନିଜ ପତ୍ନୀକୁ ଛାଡ଼ି ଅନ୍ୟ କାହାରିକୁ ବିବାହ ହୋଇପାରିବ କି? ଯୀଶୁ କହିଲେ, ଆଦ୍ୟରୁ ତାହା ସେପରି ନଥିଲା। ତେବେ ସେମାନେ କହିଲେ, ମୂଷା ଆମକୁ ତ୍ୟାଗପତ୍ରର ଏକ ଲେଖା ଦେଇଥିଲେ, ଏବଂ ସେମାନେ ଯେକୌଣସି କାରଣରୁ ଚାହିଁବେ ତାଙ୍କୁ ପରିତ୍ୟାଗ କରିପାରିବେ। ସେ କହିଲେ, ତାହା ମୂଷା ତାହା କଲେ କାରଣ, ମୁଁ ସେହି ବିଷୟକୁ କିଛି ସମୟ ହୁଗୁଳା କରିଦେଉଛି, ତୁମର ହୃଦୟର କଠିନତା ହେତୁ। ମାତ୍ର ତାହାଠାରୁ କିମ୍ବା ଆଦ୍ୟରେ ତାହା ସେପରି ନଥିଲା। ସେହି ପ୍ରଶ୍ନ, ଆଜିର ସେହି ପ୍ରଶ୍ନ, ଯେପରିକି ବିଶ୍ୱ ଶାନ୍ତି, କଣ ଏହା ରାଜନୀତି, ରାଷ୍ଟ୍ରମାନଙ୍କର ଏକତା, ଏକୀକରଣ ହେବା ଦ୍ୱାରା ଆସୁଅଛି କି? ମୁଁ ଆପଣଙ୍କୁ କହୁଛି ନା, ଏହା ତ ସର୍ବଦା ବିଫଳ ହୋଇଅଛି ଏବଂ ଏହା ପୁନର୍ବାର ହେବ। ମାତ୍ର ସେହି ପ୍ରଶ୍ନ ନିମନ୍ତେ ଏକ ପ୍ରକୃତ ଉତ୍ତର ରହିଅଛି, କଣ ପୃଥିବୀରେ ଶାନ୍ତି ରହିବ କି? ହଁ, ଯେତେବେଳେ ପୃଥିବୀରୁ ପାପ ଦୂର ହୁଏ ସେତେବେଳେ ଶାନ୍ତି ରହିବ। ମାତ୍ର ସେହି ସମୟ ପର୍ଯ୍ୟନ୍ତ କୌଣସି ଶାନ୍ତି ରହିବ ନାହିଁ। ଜାତି ବିରୁଦ୍ଧରେ ଜାତି ଓ ରାଜ୍ୟ ବିରୁଦ୍ଧରେ ରାଜ୍ୟ ଉଠିବ। ପରମେଶ୍ୱର ପାପ ନିମନ୍ତେ ଏକ ପ୍ରତିକାର ଦେଲେ। ତେବେ ଧ୍ୟାନ ସହକାରେ ଶୁଣନ୍ତୁ, ପରମେଶ୍ୱର ପୃଥିବୀକୁ ପାପରୁ ମୁକ୍ତ କରିବା ପାଇଁ ଏହି ପ୍ରତିକାରକୁ ଦେଇଥିଲେ। ମାତ୍ର ପୃଥିବୀର ମଣିଷ ପରମେଶ୍ୱରଙ୍କ ସେହି ପ୍ରତିକାରକୁ ଗ୍ରହଣ କରେ ନାହିଁ। ପରମେଶ୍ୱର ଆମକୁ ଆମର ପତ୍ନୀଙ୍କୁ ବିବାହ କରି ସେମାନଙ୍କ ସହିତ ରହିବା ପାଇଁ ଏକ ପ୍ରତିକାର ଏବଂ ଏକ ମାର୍ଗ ଦେଲେ। ମାତ୍ର ମଣିଷ ପରମେଶ୍ୱରଙ୍କ ପ୍ରତିକାରକୁ ଗ୍ରହଣ କରେ ନାହିଁ, ଏହା ଉପରେ ତାହାଙ୍କର ବାକ୍ୟକୁ ଗ୍ରହଣ କରେ ନାହିଁ। ଯୀଶୁ ଏହା କହିଛନ୍ତି, ଏବଂ ଏହା ଆମକୁ ତାହାଙ୍କର ବାକ୍ୟଗୁଡ଼ିକୁ ମନେ ପକାଇଥାଏ। ଏହା ଜାଣି ଯେ ସେ କହିଥିଲେ ସ୍ୱର୍ଗ ଏବଂ ପୃଥିବୀ ବିଫଳ ହେବ, ଲୋପ ପାଇଯିବ, ମାତ୍ର ମୋର ବାକ୍ୟ ନୁହେଁ। ସେହି ପ୍ରଶ୍ନ, ସେହି ପ୍ରକୃତ ଉତ୍ତର ଯାହା ଯୀଶୁ ଚାହାନ୍ତି ଯେ ଆମେ ଫେରିଯାଉ, ତାହା ହେଲା ଆଦ୍ୟକୁ ଫେରିଯିବା। ତେବେ ତାହା ଆଦି ପୁସ୍ତକରେ ହେବ, କାରଣ ବାଇବଲର ପ୍ରତ୍ୟେକ ପ୍ରଶ୍ନ ପାଇଁ ସେହି ଶବ୍ଦ ଆଦି ପୁସ୍ତକ ହେଉଛି ସେହି ବୀଜ ପର୍ବ। ଏବଂ ଆପଣଙ୍କୁ ସର୍ବଦା ବୀଜ ନିକଟକୁ ଫେରିବାକୁ ପଡିବ, ଏହା ଦେଖିବା ପାଇଁ ଯେ କ୍ଷେତ୍ରରେ କେଉଁ ପ୍ରକାରର ବୀଜ ଅଛି, ଏହା ଜାଣିବା ପାଇଁ ଯେ ଆପଣଙ୍କର କଣ ଫସଲ ହେବ। ତେବେ କେଉଁ ପ୍ରକାରର ବୀଜ ବୁଣା ଯାଇଅଛି, ଆଦି ପୁସ୍ତକ ସେ ବୀଜ ପର୍ବ ହୋଇଥିବା ହେତୁ ଆମେ ଆଦି ପୁସ୍ତକକୁ ଫେରିଯିବା। ଯୀଶୁ ଆମକୁ ସେ ଶାସ୍ତ୍ର ସହିତ ପରିଚିତ କରାନ୍ତି ଆଦ୍ୟରୁ। ତେବେ ମନେ ରଖନ୍ତୁ, ତାହା ସେହି ସମୟ ଥିଲା ଯେତେବେଳେ ସମୟ ଆରମ୍ଭ ହେବାକୁ ଲାଗିଲା, ଏହା ପୂର୍ବରୁ ତାହା ଅନନ୍ତତା ଥିଲା। ତେବେ ଆମର ପ୍ରଶ୍ନ ସେଠାରେ ଥିଲା, ଧ୍ୟାନ ଦିଅନ୍ତୁ, ଯଦି ଆମେ ଆଦ୍ୟକୁ ଫେରିଯିବା ତେବେ ଏଥିରେ ବିଫଳ ହେବେ ନାହିଁ। ଏବଂ ସେହି କାରଣରୁ ମୁଁ ଧୀରେ କଥା କହିବାକୁ ଚାହେଁ, ଯେପରିକି ଟେଲିଫୋନରେ ସଂଯୋଗ ଥିବା ଲୋକମାନେ ଏବଂ ଯେପରିକି ସେହି ଟେପ୍ ଏହାକୁ ସ୍ପଷ୍ଟ ଭାବରେ କହିବ, ଯଦି ଯୀଶୁ କହିଲେ ଆଦ୍ୟକୁ ଫେରିଯାଅ, ତେବେ ସେଠାରେ ପୃଥିବୀରେ କୌଣସି ବିଷୟର କେବଳ ଗୋଟିଏ ହିଁ ଯୋଡ଼ି ଥିଲା। ସେଠାରେ ଜଣେ ଆଦମ ଜଣେ ହବା ଥିଲେ, ସେମାନେ କେବଳ ପରମେଶ୍ୱରଙ୍କ ଦ୍ୱାରା ଯୋଗ କରାଯାଇଥିଲେ। ଗୋଟିଏ ମାଈ ଘୋଡ଼ା, ଗୋଟିଏ ଅଣ୍ଡିରା, ଗୋଟିଏ ମାଈ ମିଟୁ, ଗୋଟିଏ ଅଣ୍ଡିରା। ଆଦ୍ୟରେ ଯେପରିକି ସେ ଆମକୁ ଫେରିଯିବାକୁ କହିଥିଲେ, ସେଠାରେ କୌଣସି ବିଷୟରେ କେବଳ ଗୋଟିଏ ହିଁ ଯୋଡ଼ି ଥିଲା। କଣ ଏହା ସତ ଅଟେ? ତାପରେ ଆମେମାନେ ପାଉ ଯେ ସମସ୍ତ କିଛି ବିଷୟ ଆଦ୍ୟରେ ପରମେଶ୍ୱରଙ୍କ ସହିତ ସିଦ୍ଧ ଭାବରେ ଏବଂ ସାମଞ୍ଜସ୍ୟରେ ଚାଲୁଥିଲା। କୌଣସି ବି ବିଷୟ କ୍ରମର ବାହାରେ ନଥିଲା। ସ୍ୱର୍ଗରେ ସବୁକିଛି ଏବେ ବି କ୍ରମରେ ଅଛି। ସମସ୍ତ ତାରାଗଣ, ନକ୍ଷତ୍ରପୁଞ୍ଜ, ସୌରମଣ୍ଡଳୀ, ସବୁକିଛି ସିଦ୍ଧ କ୍ରମରେ ଅଛି। ସେମାନଙ୍କ ମଧ୍ୟରୁ ଯଦି ଗୋଟିଏ ବି ଗତି କରେ, ଏହା ସମଗ୍ର କାର୍ଯ୍ୟକ୍ରମକୁ ବାଧିତ କରିଦେବ। ତେବେ ଶୁଣନ୍ତୁ, କଣ ଆପଣ ଦେଖୁଛନ୍ତି? ଗୋଟିଏ ବାଧା ସମଗ୍ର କାର୍ଯ୍ୟକ୍ରମକୁ ନଷ୍ଟ କରିଦିଏ। ତେବେ ଯେତେବେଳେ ମଣିଷମାନେ ପରମେଶ୍ୱରଙ୍କ ସହିତ ନିରନ୍ତରତାରେ ଚାଲୁଥିଲେ, ଜଣେ ପୁରୁଷ ଏବଂ ଜଣେ ସ୍ତ୍ରୀ ସହିତ, ସେତେବେଳେ ଏହି ସ୍ତ୍ରୀ ପାପ କଲା ଏବଂ ଏହା ସମଗ୍ର ପାର୍ଥିବ କାର୍ଯ୍ୟକ୍ରମକୁ ପରମେଶ୍ୱରଙ୍କ ସହିତ ଥିବା ନିରନ୍ତରତାରୁ ବାହାର କରିଦେଲା। ତେଣୁକରି ଏହି ପୁସ୍ତକରେ ଗୋଟିଏ ହେଲେ ଶବ୍ଦ ଯୋଗ କରିବା କିମ୍ବା ସେଥିରୁ ଗୋଟିଏ ଶବ୍ଦ କାଢ଼ିନେବା, ତାହା ଜଣେ ଖ୍ରୀଷ୍ଟିଆନଙ୍କୁ ପରମେଶ୍ୱରଙ୍କ ସହିତ ଥିବା ସେ ନିରନ୍ତରତାରୁ ବାହାର କରିଦିଏ। ଗୋଟିଏ ମଣ୍ଡଳୀକୁ ପରମେଶ୍ୱରଙ୍କ ସହିତ ଥିବା ନିରନ୍ତରତାରୁ ବାହାର କରିଦିଏ। ଗୋଟିଏ ପରିବାରକୁ ପରମେଶ୍ୱରଙ୍କ ସହିତ ଥିବା ନିରନ୍ତରତାରୁ ବାହାର କରିଦିଏ। ପ୍ରତ୍ୟେକ ବିଶ୍ୱାସୀ ପରମେଶ୍ୱରଙ୍କ ପ୍ରତ୍ୟେକ ବାକ୍ୟକୁ ଗ୍ରହଣ ନ କରିବା ଦ୍ୱାରା ବାହାର କରି ଦିଆଯାଇପାରନ୍ତି। ତେବେ ଏହା ସେହି ସ୍ତ୍ରୀ ଥିଲେ ଯିଏକି ସେ ସୁନ୍ଦର ଘରର ବିଭାଜନ ସୃଷ୍ଟି କରିଥିଲେ। ଏହା ଏକ କିରୁବ ନଥିଲେ ଯିଏକି ପୃଥିବୀକୁ କଷ୍ଟ ଦେଇଥିଲା। ଏହା ଆଦମ ନଥିଲେ ଯିଏକି ଘରକୁ ଭାଙ୍ଗି ଦେଇଥିଲେ। ଏହା ଅନ୍ୟ କୌଣସି ବିଷୟ ନଥିଲା ଯାହାକି ଘରକୁ ଭାଙ୍ଗି ଦେଇଥିଲା ଏବଂ ସମଗ୍ର ବିଷୟକୁ ନିରନ୍ତରତାରୁ ବାହାର କରିଦେଇଥିଲା। ମାତ୍ର ଏହା ତ ଜଣେ ସ୍ତ୍ରୀ ହବା ଥିଲେ, ଏବଂ ଏଇଠାରେ ହିଁ ଅଟେ ଯାହା ସେ ଆଦ୍ୟ ଯାହା ବିଷୟରେ ଯୀଶୁ କହିଥିଲେ ଯେ ଭାଙ୍ଗି ଦିଆଯାଇଥିଲା। ଯୀଶୁ କହିଥିଲେ ଆଦ୍ୟରେ ପରମେଶ୍ୱର ପ୍ରତ୍ୟେକ ପ୍ରକାରର ଗୋଟିଏ ଅଣ୍ଡିରା, ଗୋଟିଏ ମାଈ ସୃଷ୍ଟି କରିଥିଲେ। ଆଉ ବର୍ତ୍ତମାନ ଯେତେବେଳେ କି ଏହି ସ୍ତ୍ରୀ ସେହି ମାଇ ଘୋଡ଼ା ନୁହେଁ କି ସେହି ମାଇ କୁକୁର ନୁହେଁ, ମାତ୍ର ସେହି ନାରୀ ସେ ପୃଥିବୀରେ ପରମେଶ୍ୱରଙ୍କ କାର୍ଯ୍ୟର ସମ୍ପୂର୍ଣ୍ଣ ନିରନ୍ତରତାକୁ ଭାଙ୍ଗିଦେଲେ ଓ ସବୁକିଛିକୁ ମୃତ୍ୟୁ ମୁଖକୁ ଦେଇଦେଲେ। ସେହି ସ୍ତ୍ରୀ କଲା, ପୁରୁଷ ନୁହେଁ, ସେ ସେହି ନିୟମକୁ ଭଙ୍ଗ କଲା। ସେ ସେହି ନିୟମକୁ ଭଙ୍ଗ କଲା କାରଣ କାହିଁକି ସେ ପରମେଶ୍ୱରଙ୍କ ବାକ୍ୟର ସୀମାକୁ ଅତିକ୍ରମ କରିଥିଲା। ତେବେ ଯଦି ସେ ତାର ସ୍ୱାମୀଙ୍କ ସହିତ ଥିବା ନିୟମକୁ ଭଙ୍ଗ କଲା, ତାହେଲେ ସେ ପରମେଶ୍ୱରଙ୍କ ସହିତ ଥିବା ନିୟମକୁ ମଧ୍ୟ ଭଙ୍ଗ କଲା। ତାପରେ ଯେହେତୁ ସେ ପରମେଶ୍ୱରଙ୍କ ସହିତ ଥିବା ନିୟମକୁ ଭଙ୍ଗ କଲା, ସେ ଏହାକୁ ତାର ସ୍ୱାମୀଙ୍କ ସହିତ ଥିବା ନିୟମକୁ ଭଙ୍ଗ କଲା। ଏବଂ ଯେତେବେଳେ ଆପଣ ନିଜର ପ୍ରତିଜ୍ଞାକୁ ଏବଂ ପରମେଶ୍ୱରଙ୍କ ବାକ୍ୟ ସହିତ ଥିବା ଆପଣଙ୍କର ନିୟମକୁ ଭଙ୍ଗ କରନ୍ତି, ତାହିଁ ଅଟେ ଯାହାକି ମଣ୍ଡଳୀରେ ଅନେକ ଅବୈଧ ସଦସ୍ୟମାନଙ୍କୁ ସୃଷ୍ଟି କରା। ପୁରୁଷମାନଙ୍କର ଏକ ଗୋଷ୍ଠୀକୁ ଏକାଠି ଏକତ୍ର କରାଇଲା ଏବଂ କୁହାଇଲା, ତେବେ ଏହାର ଅର୍ଥ ତାହା ନୁହେଁ, ଆଉ ଏହା ସମଗ୍ର ସଂଗଠନକୁ ସେ ବାକ୍ୟ ସହିତ ଥିବା ନିରନ୍ତରତାରୁ ବାହାର କରିଦେଲା। ଆମେ ତାହା ବିଶ୍ୱାସ କରୁନାହୁଁ। ଡାକ୍ତର ଜୋନ୍ସ କହିଲେ ଯେ ତାହା ସେପରି ନୁହେଁ, ମାତ୍ର ଯେପର୍ଯ୍ୟନ୍ତ ପରମେଶ୍ୱର କହିଲେ ଯେ ତାହା ସେପରି ଅଟେ, ସେ କହିଲେ ପ୍ରତ୍ୟେକ ବ୍ୟକ୍ତିର କଥା ମିଥ୍ୟା ହେଉ ଏବଂ ମୋର ସତ୍ୟ ହେଉ, ସେଠାରେ ଏହା ନିରନ୍ତରତାକୁ ଭାଙ୍ଗି ଦିଏ। ତେବେ ଆମେମାନେ ଦେଖୁଛେ ସେ ନିରନ୍ତରତା ଭାଙ୍ଗି ଦିଆଯାଇଥିବାରୁ ତାପରେ ସେହି ଜୀବନରେଖା ଭାଙ୍ଗିଗଲା। ପୁଣି ସେହି ସମୟରେଖା ମଧ୍ୟ ଭାଙ୍ଗିଗଲା, ନିୟମ ଭାଙ୍ଗିଗଲା, ସବୁକିଛି ଭାଙ୍ଗି ଏଣେ ତେଣେ ଚୂର୍ଣ୍ଣ ହୋଇଗଲା। ଏହାକୁ କିଏ ଘଟାଇଲା? ଜଣେ ସ୍ତ୍ରୀ, ତାହାହିଁ ଅଟେ ଯାହାକି ସେହି ନିୟମକୁ ଭାଙ୍ଗି ଦେଇଥିଲା। ତେବେ ଯଦି ଆପଣ ତାହା ପଢିବାକୁ ଚାହାନ୍ତି, ଆପଣ ଏହାକୁ ପାଠ କରିପାରନ୍ତି, ଆଦି ପୁସ୍ତକ 3। ତେବେ ଏହା ସେତେବେଳେ ଥିଲା ଯେ ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ପୁରୁଷ ସେ ସ୍ତ୍ରୀ ଉପରେ କର୍ତ୍ତୃତ୍ୱ କଲା। ସେ ସ୍ତ୍ରୀ ଆଉ ତାଙ୍କ ସହ ଆଉ ସମକକ୍ଷ ନଥିଲା, ସେ ସ୍ୱଭାବରେ ସମକକ୍ଷ ଥିଲା, ଆପଣ ଜାଣନ୍ତି। ମାତ୍ର ଯେତେବେଳେ ସେ ପରମେଶ୍ୱରଙ୍କ ବାକ୍ୟ ଭାଙ୍ଗିଲା, ପରମେଶ୍ୱର ଜଣେ ପୁରୁଷଙ୍କୁ ତା ଉପରେ କର୍ତ୍ତୃତ୍ୱ ଭାର ଦେଲେ। ଆଦି ପୁସ୍ତକ 3:16 ଯଦି ଆପଣ ଏହାକୁ ଲେଖିବାକୁ ଚାହୁଁଛନ୍ତି, ସେ ପୁରୁଷ ସହିତ ଆଉ କୌଣସି ପ୍ରକାରେ ସମାନ ନଥିଲା, ସେ ପରମେଶ୍ୱରଙ୍କ ବାକ୍ୟର ଭଗ୍ନକାରୀ ଥିଲା। କଣ ଆପଣ ଦେଖୁନାହାନ୍ତି? ସେ ଏଠାରେ ଥିବା ମଣ୍ଡଳୀକୁ ପରମେଶ୍ୱରଙ୍କ ବାକ୍ୟର ଭଗ୍ନକାରୀ, ଯାହା ସେହି ସ୍ତ୍ରୀକୁ ନିରନ୍ତରତାରୁ ସମ୍ପୂର୍ଣ୍ଣ ରୂପେ ବାହାର କରିଦେଇଥିଲା, ଏବଂ ତାହା ହିଁ ଅଟେ ଯାହାକି ମଣ୍ଡଳୀ କରିଅଛି ଏବଂ ସମଗ୍ର ବିଷୟ ଉପରେ ଆତ୍ମିକ ମୃତ୍ୟୁକୁ ଆଣିଦେଇଅଛି। ବର୍ତ୍ତମାନ ଆପଣ ବୁଝିବେ ଯେ ମୁଁ କାହିଁକି ଏହି ବିଷୟଗୁଡ଼ିକ ଉପରେ ଏପରି ପ୍ରହାର କରେ ଯେପରିକି ମୁଁ କରିଥାଏ। ଏହା ସତ୍ୟ, ଏହା ବାଇବେଲ ତଥ୍ୟ ଅଟେ। ଧ୍ୟାନ ଦିଅନ୍ତୁ ଯେ ସେହି ସ୍ତ୍ରୀ କାହିଁକି ଏହିପରି ଏକ କାର୍ଯ୍ୟ କଲା, କିପରି ସେହି ପ୍ରିୟ ସୁନ୍ଦର ସିଦ୍ଧ ନାରୀ ତାହା କରିପାରେ। ମୁଁ ଥରେ ଗୋଟିଏ ଚିତ୍ର ଦେଖିଥିଲି, ମୋର ବିଶ୍ୱାସ ଯେ ତାହା ଗ୍ରୀସରେ ଥିଲା, ଜଣେ କଳାକାର ବିଷୟରେ ଯିଏକି ହବାଙ୍କର ଏକ ଚିତ୍ର ଅଙ୍କନ କରିଥିଲେ। ଆପଣ କଦାଚିତ ଦେଖିଥିବା ସବୁଠାରୁ ଭୟଙ୍କର ଦିଶୁଥିବା ବିଷୟ ସେ ଥିଲା। ଏହା ଦର୍ଶାଏ ଯେ ଜଣେ ଶାରୀରିକ ମନ କଣ ଦେଖିପାରେ, ମାତ୍ର ସେ ତାହା ନଥିଲେ, ସେ ସୁନ୍ଦର ଥିଲେ, କାରଣ ସେ ଜଣେ ସିଦ୍ଧ ସ୍ତ୍ରୀ ଥିଲେ, ସମ୍ପୂର୍ଣ୍ଣ ସ୍ତ୍ରୀ ଲୋକ ଥିଲେ। ଧ୍ୟାନ ଦିଅନ୍ତୁ ଯେ ସେ ସେହି ଉଚ୍ଚକ୍ରମରେ ରହି କାହିଁକି ସେହିପରି ଏକ କାର୍ଯ୍ୟ କଲା। ସେ ତ ପୁରୁଷଙ୍କ ସହିତ ଠିକ ତାଙ୍କ ସହ ସମକକ୍ଷ ଥିଲା, ମାତ୍ର ବର୍ତ୍ତମାନ ଆମେ ସମସ୍ତେ ଜାଣୁ ଯେ ସେ ପୁରୁଷ ସହିତ ତାର ସମକକ୍ଷତାକୁ ହରାଇଥିଲା ଯେତେବେଳେ ସେ ପାପ କଲା ଆଉ ପରମେଶ୍ୱର କହିଲେ ଏବେଠାରୁ ପୁରୁଷ ତୁମ ଉପରେ କର୍ତ୍ତୃତ୍ୱ କରିବ। ତେବେ ତା ଶାସ୍ତ୍ର ଅଟେ। ଯଦି ଆପଣ ଚାହାନ୍ତି ଆମେ ଏହାକୁ ପାଠ କରିପାରିବା। ମୁଁ ଆପଣମାନଙ୍କୁ ଶାସ୍ତ୍ର ଦେଉଅଛି ଯେପରିକି ସମଗ୍ର ଦେଶ ସାରା ଲାଗିଥିବା ଏହି ବଡ଼ ଟେଲିଫୋନ୍ ସଂଯୋଗ ନିମନ୍ତେ ସମୟ ବଞ୍ଚିପାରେ, ଯାହାଫଳରେ କି ଆପଣ ଏହାକୁ ନିଜେ ପାଠ କରିପାରିବେ। ସେ ସ୍ତ୍ରୀ ଏପରି କରିବାର କାରଣକୁ ଧ୍ୟାନ ଦିଅନ୍ତୁ। ସୈତାନ କିପରି ଭାବରେ କେବେ ତାଙ୍କ ପାଖକୁ ଆସିଲା? କଣ ଆପଣ ଜାଣିଛନ୍ତି ଯେ ସୈତାନ ଦିନେ ପରମେଶ୍ୱରଙ୍କ ସହ ସମକକ୍ଷ ଥିଲା? ନିଶ୍ଚିତରେ ଥିଲା, ସମସ୍ତ କିଛି ଥିଲା, ମାତ୍ର ଏକ ସୃଷ୍ଟିକର୍ତ୍ତା ନଥିଲା। ସେ ସବୁକିଛି ଥିଲା, ସ୍ୱର୍ଗରେ ପରମେଶ୍ୱରଙ୍କ ଡାହାଣ ପାଖରେ ଛିଡ଼ା ହୋଇଥିଲା ସେହି ମହାନ ଅଗ୍ରଣୀ କିରୁବ। ଧ୍ୟାନ ଦିଅନ୍ତୁ ଯେ ସେହି କାରଣ ଯେଉଁଥିପାଇଁ ସେ ସ୍ତ୍ରୀ ଏହା କଲା, ସେ ମୂଳ ସୃଷ୍ଟିରେ ନଥିଲା, ସେ ପରମେଶ୍ୱରଙ୍କ ମୂଳ ସୃଷ୍ଟିରେ ନାହିଁ, ସେ ତ ଏକ ଉପ ଉତ୍ପାଦ ଅଟେ। ଆଦ୍ୟରେ ଯେପରିକି ଯୀଶୁ ଏହା ବିଷୟରେ କହିଲେ, ସେ ପରମେଶ୍ୱରଙ୍କ ମୂଳ ସୃଷ୍ଟିକୃତ ପ୍ରାଣୀ ନଥିଲା, ସେ ଜଣେ ପୁରୁଷର ଏକ ଉପ ଉତ୍ପାଦ ଅଟେ। ଯେତେବେଳେ ଯୀଶୁ ଆଦ୍ୟ ବିଷୟରେ କହିଥିଲେ, ମନେ ରଖନ୍ତୁ ଯେ ଆଦମ ମୂଳ ସୃଷ୍ଟିରେ ଉଭୟ ପୁରୁଷ ଏବଂ ନାରୀ ଚରିତ୍ର ବିଶିଷ୍ଟ ଥିଲେ, ଏକ ଥିଲେ, ମାତ୍ର ସେତେବେଳେ ସେ ଏକ ପଞ୍ଜରା ଦ୍ୱାରା ଅଲଗା ହୋଇଥିଲେ। ଧ୍ୟାନ ଦିଅନ୍ତୁ ଯେ ମାତ୍ର ଏକ ଉପ ଉତ୍ପାଦ, ଏବଂ ଲକ୍ଷ୍ୟ କରନ୍ତୁ ପରମେଶ୍ୱରଙ୍କ ସମସ୍ତ ସୃଷ୍ଟି ମଧ୍ୟରୁ କେବଳ ସେହି ଗୋଟିଏ ପ୍ରତ୍ୟେକ ପ୍ରାଣୀରୁ ଏବଂ ଅନ୍ୟ କୌଣସି ବିଷୟରୁ ସେହି ସ୍ତ୍ରୀ ହିଁ କେବଳ ଏହିପରି ଭାବରେ ପରିକଳ୍ପିତ ହୋଇଥିଲେ। ଅନ୍ୟ ପ୍ରତ୍ୟେକ ମାଈ ଜୀବ ମୂଳ ସୃଷ୍ଟିରେ ଥିଲେ, ଅନ୍ୟ ପ୍ରତ୍ୟେକ ମାଈ ଜୀବ ମୂଳ ସୃଷ୍ଟିରେ ଥିଲେ, ମାତ୍ର ହବା ମୂଳ ସୃଷ୍ଟିରେ ନଥିଲା। ଦେଖନ୍ତୁ, ତାହାକୁ ତ ସେହି ଉପାୟରେ ନିର୍ମିତ ହେବା ଆବଶ୍ୟକ ଥିଲା। ଆମେ କିଛି ସମୟ ପରେ ଏହା ପାଖକୁ ପହଞ୍ଚିବା। ଧ୍ୟାନ ଦିଅନ୍ତୁ ଯେ ଏହି ସୃଷ୍ଟିରେ ଯେଉଁଥିରେ ସେ ଥିଲେ ସେ ମୂଳରେ ନୁହେଁ, ବରଂ ଏକ ଉପ ଉତ୍ପାଦ ରୂପରେ ଥିଲେ। ଏବଂ ଏହି ସୃଷ୍ଟିରେ ସେଠାରେ, ତେବେ ମୁଁ ଆପଣମାନଙ୍କର ଭାବନାଗୁଡ଼ିକୁ ଆଘାତ କରିବାକୁ ଚାହେଁ ନାହିଁ, ମାତ୍ର ମୁଁ ଆପଣମାନଙ୍କୁ ସତ କହିବାକୁ ଚାହେଁ। ଏବଂ ଆପଣ କେବଳ ସ୍ଥିର ଭାବରେ ବସି ରୁହନ୍ତୁ, ଆପଣ ଭଲ କରୁଛନ୍ତି। କୌଣସି ବିଷୟକୁ ସେହିପରି ପ୍ରତାରଣାକାରୀ ଭାବରେ ପରିକଳ୍ପନା କରାଯାଇ ନାହିଁ ଯେପରିକି ଜଣେ ନାରୀକୁ, ଯିଏକି ଏତେ ପ୍ରତାରଣାକାରୀ ଅଟେ। ଅନ୍ୟ କିଛି ହୋଇପାରେ ନାହିଁ, ଅନ୍ୟ କୌଣସି ବିଷୟ ସେହିପରି ଭାବରେ ତିଆରି କରାଯାଇ ନାହିଁ। ଆହୁରି ମଧ୍ୟ ଏପରି କୌଣସି ବିଷୟ ନାହିଁ ଯାହାକି ଏତେ ସହଜରେ ପ୍ରତାରିତ ହୋଇପାରେ ଯେତିକି ସହଜରେ ଜଣେ ନାରୀ ହୋଇପାରନ୍ତି। ତେବେ ସେହି ପତନ ଏହି ବକ୍ତବ୍ୟକୁ ସତ୍ୟ ବୋଲି ପ୍ରମାଣ କରେ। ଆରମ୍ଭରେ ସେହି ପତନ ସେ ମୂଳ ଆରମ୍ଭିକ ସୃଷ୍ଟିରେ ନଥିଲେ, ସେ ଆଦମ ଠାରେ ଥିଲେ, ମାତ୍ର ଆଦ୍ୟରେ ନିଜେ ଏକ ମହିଳା ଯୌନାଙ୍ଗରେ ନଥିଲେ। ସେ ତ ତିଆରି ହୋଇଥିବା ଉପ ଉତ୍ପାଦ ଥିଲେ। ତେବେ ଏପରି କିଛି ପରିକଳ୍ପନା କରାଯାଇ ନାହିଁ ଯାହା ଜଣେ ସ୍ତ୍ରୀଙ୍କ ପରି ଏତେ ସହଜରେ ପ୍ରତାରଣା କରିପାରେ ଏବଂ ପ୍ରତାରିତ ହୋଇପାରେ। ଏପରି କୌଣସି ବିଷୟ ପରିକଳ୍ପନା କରାଯାଇ ନାହିଁ କିମ୍ବା ଏତେ ତଳକୁ ଖସିପାରେ ନାହିଁ ଯେତିକି ତଳକୁ ଜଣେ ସ୍ତ୍ରୀ ଖସିପାରେ। ତେବେ ଚିନ୍ତା କରନ୍ତୁ, ସମସ୍ତ ସୃଷ୍ଟିରେ ଏପରି କୌଣସି ବିଷୟ ପରିକଳ୍ପନା କରାଯାଇ ନାହିଁ ଯିଏକି ଏତେ ତଳକୁ ଖସିପାରେ ଯେତିକି ତଳକୁ ଜଣେ ସ୍ତ୍ରୀ ଖସିପାରେ। ସେ ଜଣେ ପୁରୁଷର ହୃଦୟକୁ ଦୁନିଆରେ ଥିବା ଅନ୍ୟ କୌଣସି ବିଷୟ ଅପେକ୍ଷା ଅତି ସହଜରେ ଖଣ୍ଡ ଖଣ୍ଡ କରି ଚିରି ଦେଇପାରେ। ତାଙ୍କ ପତ୍ନୀ, ସେହି ସୁନ୍ଦର ଛୋଟ ପତ୍ନୀଙ୍କୁ ଅନ୍ୟ ପୁରୁଷଙ୍କ ସହିତ ଯିବାକୁ ଦିଅନ୍ତୁ ଆଉ ଦେଖନ୍ତୁ ସେହି ବ୍ୟକ୍ତି ସେଠାରେ ତାଙ୍କର ସନ୍ତାନମାନଙ୍କ ସହିତ ବସିଥାନ୍ତି, ତାଙ୍କ ଆଖିରୁ ଲୁହ ଝରୁଥାଏ। ସେ ତ ସେହିପରି ଭାବରେ ପରିକଳ୍ପିତ ହୋଇଅଛି, ସେ ଏହା କରିବା ପାଇଁ ପରିକଳ୍ପିତ ହୋଇଅଛି। ସେଠାରେ କୌଣସି ଘୁଷୁରୀ ନାହିଁ, କୌଣସି କୁକୁର ନାହିଁ, କିମ୍ବା ଅନ୍ୟ କୌଣସି ପ୍ରାଣୀ ନାହିଁ ଯାହାକି ତାଙ୍କ ପରି ପରିକଳ୍ପିତ ହୋଇଅଛି କିମ୍ବା ତାହାପରି ଏତେ ତଳକୁ ଖସିପାରେ ଯେତିକି ତଳକୁ ସେ ଖସିପାରେ। ବର୍ତ୍ତମାନ ତାହା ସତ ଅଟେ। ମୋ ଭଉଣୀମାନଙ୍କୁ ସମ୍ମାନର ସହିତ ମୁଁ ଚାହେଁ ଯେ ଆପଣ କେବଳ ଦେଖନ୍ତୁ, କୌଣସି ପ୍ରାଣୀ ଅନୈତିକ ହୋଇପାରେ ନାହିଁ। ଆପଣ ସେହି କୁକୁରକୁ ଏକ ବ୍ୟଭିଚାରୀ, ସେହି ମାଈ କୁକୁରକୁ ଡାକନ୍ତୁ, ଆପଣ ସେହି ଅଣ୍ଡିରା ଘୁଷୁରୀକୁ ଏକ ମାଈ ଘୁଷୁରୀ ଡାକନ୍ତୁ, ମାତ୍ର ତାର ନୈତିକତା ତ ଅନେକ ହଲିଉଡ୍ ତାରକମାନଙ୍କ ଠାରୁ ଅନେକ ମାଇଲ ମାଇଲ ଉତ୍ତମ ଅଟେ। କେତେ ଅଧିକ ନ୍ୟୁନ ଭାବରେ ତଳକୁ ଖସିବା ପାଇଁ ସେହି ସ୍ତ୍ରୀ ପରିକଳ୍ପିତ ହୋଇଅଛି, ସେ କରିପାରେ ନାହିଁ। କେବଳ ଏହା ବିଷୟରେ ଚିନ୍ତା କରନ୍ତୁ, ପରମେଶ୍ୱରଙ୍କ ସୃଷ୍ଟିରେ ଜଗତରେ ଏପରି କେହି ତିଆରି ହୋଇନାହିଁ ଯିଏକି ଏତେ ଅନୈତିକ ହୋଇପାରେ, ଏତେ ତଳକୁ ଖସିପାରେ। ଆପଣ କୁହନ୍ତି, ଗୋଟିଏ ମିନିଟ୍ ଅପେକ୍ଷା କରନ୍ତୁ, ମନୁଷ୍ୟ, ଆମେ ସେଠାକୁ ଯିବାକୁ ଯାଉଅଛୁ। ସେହି ସ୍ତ୍ରୀ ଲୋକକୁ କହିବାକୁ ପଡିବ, ହଁ, ଧ୍ୟାନ ଦିଅନ୍ତୁ ଯେ କୌଣସି ବିଷୟକୁ ଏତେ ନିମ୍ନ ସ୍ତରକୁ ଖସିବା ପାଇଁ କିମ୍ବା ଏତେ ଅପରିଷ୍କାର ହେବା ପାଇଁ ପରିକଳ୍ପିତ କରାଯାଇ ନାହିଁ। ମାତ୍ର ଜଣେ ସ୍ତ୍ରୀକୁ, ଗୋଟିଏ କୁକୁର ଏହା କରିପାରେ ନାହିଁ, ଗୋଟିଏ ଘୁଷୁରୀ ଏହା କରିପାରେ ନାହିଁ, ଗୋଟିଏ ପକ୍ଷୀ ତାହା କରିପାରେ ନାହିଁ। କୌଣସି ପ୍ରାଣୀ ଅନୈତିକ ନୁହେଁ କିମ୍ବା ତାହା ହୋଇପାରେ ନାହିଁ, କାରଣ ଏହା ସେହିପରି ହେବା ନିମନ୍ତେ ପରିକଳ୍ପିତ ନୁହେଁ। ଏକ ମାଈ ଘୁଷୁରୀ ଅନୈତିକ ହୋଇପାରେ ନାହିଁ, ଏକ ମାଈ କୁକୁର ଅନୈତିକ ହୋଇପାରେ ନାହିଁ, ଏକ ମାଈ ପକ୍ଷୀ ଅନୈତିକ ହୋଇପାରେ ନାହିଁ। ଜଣେ ସ୍ତ୍ରୀ ଲୋକ ହିଁ କେବଳ ତାହା କରିପାରେ। ତେବେ ଆପଣ ଦେଖନ୍ତୁ ଯେ ଶୈତାନ କେଉଁଠାକୁ ଗଲା, ବୁଝିଲେ? ମାତ୍ର ତଥାପି ସେହି ସ୍ତ୍ରୀ ପାଖରେ ଅଛି, ସେହି ସେହି ଜଣକ ଅଟନ୍ତି ଯାହାଙ୍କ ପାଖରେ ଏହା କହିବାର ଶକ୍ତି ଅଛି, ହଁ କିମ୍ବା ନା। ଦେଖନ୍ତୁ, ସେ ନିଜକୁ କେଉଁଠାରେ ରଖିବାକୁ ଚାହୁଁଛନ୍ତି ଏହା ତାଙ୍କ ଉପରେ ନିର୍ଭର କରେ, ବୁଝିଲେ? ତେବେ ଆମେ ଏଠାରେ ସେହି ସର୍ପବଂଶକୁ ସ୍ପଷ୍ଟ ଭାବେ ଦେଖିପାରୁ ଯେ ତାହା ଯେଉଁଠାରୁ ଭିତରକୁ ଆସିଲା, ସେଠାରେ କେବଳ ଗୋଟିଏ ସ୍ଥାନ ଥିଲା ଯେଉଁଠାକୁ ସେ ଯାଇପାରିଥିଲା। ଯଦି ତାହା ଏହାକୁ ସ୍ଥାପନ ନ କରେ ତେବେ କେହି ଜଣେ ଅନ୍ଧ ଅଛି, ବୁଝିଲେ? ଦେଖନ୍ତୁ, ଏହାକୁ ତ ତା ପାଖକୁ ଯିବାକୁ ହିଁ ଥିଲା। ଧ୍ୟାନ ଦିଅନ୍ତୁ, ସେହି କାରଣ ଯେଉଁଥିପାଇଁ କି ପଶୁମାନେ ଏହା କରିପାରିବେ ନାହିଁ, ଏକ ମାଈ ପଶୁ, ସେମାନେ ମୂଳ ସୃଷ୍ଟିରେ ଥିଲେ, ମାତ୍ର ସେହି ନାରୀ ସେହି ମୂଳ ସୃଷ୍ଟିରେ ନଥିଲା। ତେବେ ଆମେ ଏହାକୁ ଖୋଳିବା ପାଇଁ ଫେରିଯିବାକୁ ଯାଉଅଛୁ, ତାପରେ ଆପଣଙ୍କୁ ଠିକ୍ ଆଧୁନିକ ଦିନକୁ ସେହି ନିୟମ ପାଖକୁ ଆଣିବାକୁ ଯାଉଅଛୁ। ସେ ହିଁ କେବଳ ଏକାକୀ ଅଶୁଚି ଏବଂ ଅପରିଷ୍କାର ଜୀବନ ପାଇଁ ପରିକଳ୍ପିତ ଅଟେ। ଗୋଟିଏ କୁକୁର କରିପାରେ ନାହିଁ ଏବଂ ଅନ୍ୟ କୌଣସି ମାଈ କରିପାରେ ନାହିଁ, ଏହା ତ କେବଳ ସେହି ନାରୀ ହିଁ କରିପାରେ। ଗୋଟିଏ କୁକୁର କିମ୍ବା ଅନ୍ୟ କୌଣସି ପ୍ରାଣୀ ବର୍ଷକୁ ଥରେ, ଆଉ ତା ପୁଣି ତାର ଛୁଆ ପାଇଁ, ଯୌନକ୍ରିୟା ଆନନ୍ଦ ପାଇଁ ନୁହେଁ, ବରଂ ତାର ଛୁଆମାନଙ୍କ ପାଇଁ। ସେହି ପୁରୁଣା ମାଈ ଘୁଷୁରୀ, ସେହି ପୁରୁଣା ମାଈ କୁକୁର ବର୍ଷକୁ ଥରେ ଗୋଟିଏ ମୁହୂର୍ତ୍ତ, ତାହା ତାର ଛୁଆମାନଙ୍କ ପାଇଁ। ମାତ୍ର ଜଣେ ସ୍ତ୍ରୀ ଯେକୌଣସି ସମୟ ପାଇଁ ଯେତେବେଳେ ସେ ଇଚ୍ଛା କରେ ପରିକଳ୍ପିତ ହୋଇଅଛି। ମୁଁ ବର୍ତ୍ତମାନ ଏଠାରେ କିଛି ବିଷୟଗୁଡ଼ିକୁ କାଟିଦେଉଅଛି, ଆପଣ ବାକି ସବୁ କଳ୍ପନା କରିପାରନ୍ତି। ଗୋଟିଏ କୁକୁର କରିପାରେ ନାହିଁ, ନାରୀ କରିପାରେ। ମୁଁ ଆଶା କରେ ଯେ ପବିତ୍ର ଆତ୍ମା ଆପଣମାନଙ୍କୁ ଏହାର ବାକି ସବୁ ପ୍ରକାଶ କରନ୍ତି, ଯାହାକି ମୁଁ ଏଠାରେ କାଟିଦେଇଅଛି। ସେ ହିଁ କେବଳ ଏକମାତ୍ର ଏପରି ପ୍ରଜାତି ଅଟେ, ମାଈ ପ୍ରଜାତି, ଯାହାକୁ ଅଣ୍ଡିରା ଅପେକ୍ଷା ଅଧିକ ସୁନ୍ଦର କରାଯାଇଅଛି। ଅନ୍ୟ କୌଣସି ପ୍ରାଣୀ ମଧ୍ୟରେ କୌଣସି ପ୍ରଜାତି ନାହିଁ। ପରମେଶ୍ୱରଙ୍କ ଅନ୍ୟ ସମସ୍ତ ପ୍ରାଣୀମାନେ ସୁନ୍ଦର ଅଣ୍ଡିରାମାନେ ଅଟନ୍ତି, ଯେପରିକି ପଶୁ, ପକ୍ଷୀ ଓ ଇତ୍ୟାଦିମାନଙ୍କରେ ଥାଏ। ସର୍ବଦା ଅଣ୍ଡିରା ହିଁ ସୁନ୍ଦର ଅଟେ। ସେହି ବଡ଼ ଅଣ୍ଡିରା ହରିଣକୁ ଦେଖନ୍ତୁ, ବଡ଼ ବଡ଼ ସୁନ୍ଦର ସିଂହ, ମହାନ ପ୍ରଜାତି, ଏବଂ ସେହି ଛୋଟ ନମ୍ର ମାଈ ହରିଣକୁ ଦେଖନ୍ତୁ, ସେହି ବଡ଼ ଗଞ୍ଜାକୁ ତା ସମସ୍ତ ସୁନ୍ଦର ପର ସହିତ ଦେଖନ୍ତୁ, ଏବଂ ସେହି ଛୋଟ ବାଦାମୀ କୁକୁଡ଼ାକୁ ଦେଖନ୍ତୁ, ସେହି ପକ୍ଷୀମାନଙ୍କୁ, ସେହି ମାଈ ଏବଂ ଅଣ୍ଡିରାକୁ ଦେଖନ୍ତୁ। କାହିଁକି ପରମେଶ୍ୱରଙ୍କ ସମସ୍ତ ପ୍ରାଣୀମାନଙ୍କ ମଧ୍ୟରେ ଏହା କାହିଁକି ସେପରି ହେଲା? ପ୍ରତ୍ୟେକ ପ୍ରାଣୀରେ ଅଣ୍ଡିରା ସବୁଠାରୁ ସୁନ୍ଦର ଥାଏ। ମେଣ୍ଢାମାନଙ୍କ ମଧ୍ୟରେ, ସେହି ଘୁଷୁରୀମାନଙ୍କ ମଧ୍ୟରେ, ଘୋଡ଼ାମାନଙ୍କ ମଧ୍ୟରେ, ଅନ୍ୟ କୌଣସି ପଶୁ ମଧ୍ୟରେ, ଏହା ସର୍ବଦା ସେହି ବଡ଼ ଅଣ୍ଡିରା ଅଟେ ଯାହାକି ସୁନ୍ଦର ଥାଏ, ଏବଂ ପକ୍ଷୀମାନଙ୍କ ମଧ୍ୟରେ। ମାତ୍ର ମାନବ ଜାତିରେ ଏହା ସେହି ନାରୀ ଅଟେ ଯିଏକି ସୁନ୍ଦର ଥାଏ, ସେହି ପୁରୁଷ ନୁହେଁ। ଯଦି ପୁରୁଷ ଅଟନ୍ତି, ତାହେଲେ ସେଠାରେ କିଛି ଭୁଲ ଅଛି। ସେଠାରେ କୌଣସି ସ୍ଥାନରେ ମିଶ୍ରିତ ଶଙ୍କର ବୀଜ ଅଛି। ମୂଳତଃ ଏହା ସେହିପରି ହିଁ ଅଟେ। କାହିଁକି ଏହା କାହିଁକି କରାଗଲା ଯେପରି ତାହାଦ୍ୱାରା ପ୍ରତାରଣା କରାଯାଏ? ତାର ପରିକଳ୍ପକ ସୈତାନ ମଧ୍ୟ ଏବେ ସୁଦ୍ଧା ଏହି ଶେଷ ଦିନରେ ତାହା ଉପରେ କାମ କରୁଛି। ତେବେ ମୁଁ ଅଳ୍ପ ସମୟ ପାଇଁ କେବଳ ଏଠାରେ ଅଟକି ଯାଏ। ସୁନ୍ଦର କଣ ଆପଣ ଜାଣିଛନ୍ତି କି? ବିଶ୍ୱର କିମ୍ବା ବିଶ୍ୱବ୍ୟାପୀ ପ୍ରଥମ ବିନାଶ ବେଳେ ଆନ୍ତର୍ଜାତୀୟ ସ୍ତରରେ ତା ସୁନ୍ଦର ସ୍ତ୍ରୀ ଲୋକମାନଙ୍କ ଯୋଗୁଁ ହିଁ ହୋଇଥିଲା। ଯେତେବେଳେ ପରମେଶ୍ୱରଙ୍କ ପୁତ୍ରମାନେ ମନୁଷ୍ୟର କନ୍ୟାମାନଙ୍କୁ ସୁନ୍ଦର ବୋଲି ଦେଖିଲେ, ସେମାନେ ସେହି କନ୍ୟାମାନଙ୍କୁ ନିଜ ସ୍ତ୍ରୀ ରୂପରେ ଗ୍ରହଣ କରିନେଲେ। କଣ ଏହା ଠିକ୍ ଅଟେ? କଣ ଆପଣମାନେ ଏହି ଦିନରେ ସ୍ତ୍ରୀମାନଙ୍କର ସୌନ୍ଦର୍ଯ୍ୟରେ ବୃଦ୍ଧିକୁ ଲକ୍ଷ୍ୟ କରିଛନ୍ତି କି? ମୁଁ ପଲ୍ ଓ ବ୍ରାଏନ୍ର ଚିତ୍ର ଦେଖିଅଛି, ଯାହାକି ଏକଦା ଦେଶର ସବୁଠାରୁ ସୁନ୍ଦରତମ ମହିଳା ବୋଲି ଅନୁମାନ କରାଯାଉଥିଲେ। ଏହି ବିଦ୍ୟାଳୟରେ ଏପରି ଜଣେ ହେଲେ କେହି କିଶୋରୀ ବୟସର ଝିଅ ନାହାନ୍ତି, ମାତ୍ର ଯିଏକି ସୌନ୍ଦର୍ଯ୍ୟ ବିଷୟରେ ତାଙ୍କଠୁ ଅଧିକା ବଳକି ଯିବେ। ସ୍ତ୍ରୀମାନଙ୍କର ସୌନ୍ଦର୍ଯ୍ୟର ବୃଦ୍ଧି ସେହି ପ୍ରତାରଣାର ସମୟକୁ ଦର୍ଶାଉଅଛି। ସେହି ମଣ୍ଡଳୀ ଆଜିର ଅପେକ୍ଷା ଆଉ କେବେ ଏତେ ଅଧିକ ସୁନ୍ଦର ଦେଖାଯାଇଥିଲା? ସବୁକିଛି ବିଷୟ ମହାନ ଭାବରେ ବର୍ଣ୍ଣିତ ଅଟେ। ବଡ଼ ବଡ଼ ସୁନ୍ଦର ଭବନମାନ ଏବଂ ଏହାର ଲକ୍ଷ ଲକ୍ଷ ଏବଂ ତାହାର ଲକ୍ଷ ଲକ୍ଷ ଅଟେ। କଣ ଆପଣ ଦେଖୁନାହାନ୍ତି କି ସେହି ସ୍ତ୍ରୀ ସେହି ପ୍ରତାରଣାକୁ? ତେବେ କେହି ନାହାନ୍ତି ଯିଏକି ତାହାପରି ଏତେ ନିମ୍ନକୁ ଖସିପାରେ, ଏବଂ ସେ ଏହିପରି ଭାବରେ ପରିକଳ୍ପିତ ହୋଇଅଛି ଯେ ସେ ପ୍ରତାରଣା କରିପାରେ, ଏବଂ ଶୈତାନ ପ୍ରକୃତରେ ଆଜି ତାହା ଉପରେ କାମ କରୁଛି ଏହି ଶେଷ ଦିନରେ, କାରଣ ସେ ତାର ପରିକଳ୍ପକ ଅଟେ। ମୁଁ ବର୍ତ୍ତମାନ ତାହାକୁ ପ୍ରମାଣ କରିପାରେ। ଆଦ୍ୟ ନିକଟକୁ ଠିକ୍ ଫେରିଯିବାର ଅଭିପ୍ରାୟ ହେଲା, କିଏ ତାହା ଉପରେ କାମ କରିବାକୁ ଲାଗିଲା? ଆଦମ କିମ୍ବା ଶୈତାନ? ପରମେଶ୍ୱର କିମ୍ବା ଶୈତାନ? ଦେଖନ୍ତୁ, ତାହା ହେଉଛି ତାର ପରିକଳ୍ପକ। ଗୋଟିଏ ପୁରୁଷକୁ ତାର ଅପରିଷ୍କାର ବିଷୟ ମଧ୍ୟକୁ ନିକ୍ଷେପ କରିବା ପାଇଁ ଏହା ହେଉଛି ତାର ମୁଖ୍ୟ ଅସ୍ତ୍ର। ଜଣେ ସୁନ୍ଦର ସ୍ତ୍ରୀ ଲୋକ ହୋଇଥିବାରୁ ସେ ଯେପରି ଚାହେଁ ସେହିପରି ଗୋଟିଏ ପୁରୁଷକୁ ଯେକୌଣସି ଉପାୟରେ ହେଲେ ଘୁରାଇ ଦେଇପାରେ। ଭାଇ, ଏହା ତ ସେହି ମଦ ନିଶା ନୁହେଁ ଯାହାକି ପୁରୁଷକୁ ଅଧିକାର କରିଥାଏ। ତା ତ ରାସ୍ତାରେ ଚାଲି ଯାଉଥିବା ସେ ସୁନ୍ଦର ସ୍ତ୍ରୀ ଲୋକ ଅଟେ ଯିଏକି ଆପଣଙ୍କୁ ମୋଡ଼ି ହେଉଥାଏ, ଅର୍ଦ୍ଧନଗ୍ନ ପୋଷାକ ପିନ୍ଧିଥାଏ। ତାହା ହିଁ ଅଟେ ଯାହାକି ଠିକ ସେହିଠାରେ ହିଁ ସେହି ପ୍ରତାରକ ଅଟେ, ଏବଂ ସେ ଏହା ସହିତ ମରାତ୍ମକ, ଅତ୍ୟନ୍ତ ମରାତ୍ମକ ଅଟେ। ଶୈତାନ ତାର ପରିକଳ୍ପକ ହେବା ବିଷୟରେ ଆପଣ ମୋତେ ପ୍ରଶ୍ନ କରିପାରନ୍ତି, ମାତ୍ର ତାହା ସତ୍ୟ ଅଟେ। ଶୈତାନ ତାକୁ ପରିକଳ୍ପନା କରିଥିଲା, ସେ ଏବେ ବି ତାହା କରେ। ମୋତେ ଆପଣମାନଙ୍କୁ ଶାସ୍ତ୍ରରେ କିଛି ଦେଖାଇବାକୁ ଦିଅନ୍ତୁ। ମୋତେ ଆପଣମାନଙ୍କୁ ଶାସ୍ତ୍ର ନିକଟରେ ଫେରାଇ ନେବାକୁ ଅଛି, ଏବଂ ଆପଣ ନିଜର ଅଭିମତକୁ ଗ୍ରହଣ କରନ୍ତୁ ଯେତେବେଳେ ଆପଣ ଏହାକୁ ଆଜି ଦେଖନ୍ତି। ଶୈତାନ ହିଁ ସେହି ଜଣକା ଅଟେ ଯିଏକି ସେ ପ୍ରକାରର ସୌନ୍ଦର୍ଯ୍ୟକୁ ପ୍ରଦର୍ଶିତ କରେ। ଯଦି ଆମେମାନେ ଧ୍ୟାନ ଦେବା, ସେ ସ୍ୱର୍ଗରେ ଥିବା ସମସ୍ତ ସ୍ୱର୍ଗଦୂତମାନଙ୍କ ମଧ୍ୟରୁ ସବୁଠାରୁ ସୁନ୍ଦର ଥିଲା। କଣ ଏହା ଠିକ କି? ଆଉ ସେ ଇଚ୍ଛା କରିଥିଲା ଯେ ସ୍ୱର୍ଗକୁ ମିଖାଇଲ ରାଜ୍ୟ ଅପେକ୍ଷା ଏକ ଅଧିକ ସୁନ୍ଦର ସ୍ଥାନ କରିବ। କଣ ଏହା ଠିକ? ଆହୁରି ମଧ୍ୟ ଏହା ଦେଖାଇବା ପାଇଁ ଯେ କୈନ ତାଙ୍କର ପୁତ୍ର ଥିଲା, ସେ ଏକ ଅଧିକ ସୁନ୍ଦର ଉପାସନା ଅର୍ପଣ କରିଥିଲା। ତାର ଯଜ୍ଞବେଦୀକୁ ଫଳ ଏବଂ ଫୁଲରେ ସଜାଇଥିଲା। କଣ ଏହା ଠିକ? ସୁନ୍ଦର ପାପ ସୁନ୍ଦର ଅଟେ, ଯାହାକୁ ଆମେ ଆଜି ସୌନ୍ଦର୍ଯ୍ୟ ବୋଲି କହିଥାଉ, ଏବଂ ସୌନ୍ଦର୍ଯ୍ୟ ଦ୍ୱାରା ପାପ ପ୍ରତାରଣା କରେ। ଆପଣ କଦାପି ରାସ୍ତାରେ ଯାଉଥିବା ଜଣେ ସ୍ତ୍ରୀ ଲୋକଙ୍କୁ ଦେଖି ତାର ହୃଦୟରେ କଣ ଅଛି ତାହା କୁହନ୍ତି ନାହିଁ, ବୁଝିଲେ? ମାତ୍ର ମୁଁ ଏହିସବୁ ବିଷୟ କହିବାକୁ ଚାହିଁଲି ଯେପରିକି ଆପଣ ଏହା ଦେଖିପାରନ୍ତି ଯେ ଶୈତାନ କାହିଁକି ତାର ପରିକଳ୍ପକ ଅଟେ। ତା ଅବିକଳ ଠିକ, ତାର ନିଜର ପୁତ୍ର କୈନ ଏହାକୁ ପ୍ରମାଣ କରିଥିଲା। ତେବେ ସେ ସୁନ୍ଦର ଅଟେ ଯେପରିକି ସେ ପ୍ରତାରଣା କରିପାରେ। ଜଗତ ସୁନ୍ଦର ଅଟେ ଯେପରିକି ଏହା ପ୍ରତାରଣା କରିପାରେ। ମୋର ଅଭିପ୍ରାୟ କସ୍ମସ୍, ଯାହାର ଅର୍ଥ ଜଗତର ବ୍ୟବସ୍ଥା। ଏହା ସୁନ୍ଦର ଅଟେ ଯେପରିକି ଏହା ପ୍ରତାରଣା କରିପାରେ। ବଡ଼ ବଡ଼ ଉତ୍ତମ ସ୍ଥାନ ଏବଂ ବିଳାସପୂର୍ଣ୍ଣ ସ୍ଥାନ। ସେ ଭବିଷ୍ୟତ ବକ୍ତା ଆମୋସ୍କୁ ମନେ ଅଛି, ଯେତେବେଳେ ସେଠାକୁ ଆସିଥିଲେ, ଉତ୍ତଳ ନଗରକୁ ଅନାଇଲେ ଏବଂ ଏହାକୁ ଏକ ଆଧୁନିକ ହଲିଉଡ୍ ପରି ଦେଖିଲେ। ତାଙ୍କ ମୁହଁରେ ଝୁଲୁଥିବା ସେହି ଧୂସର ବାଳ ତଳେ ତାଙ୍କର ଛୋଟ ଛୋଟ ବୃଦ୍ଧ ଆଖିଗୁଡ଼ିକ ସଙ୍କୁଚିତ ହୋଇଗଲା। ଆଉ ସେ ସେଠାକୁ ଏକ ବାର୍ତ୍ତା ସହିତରେ ଗଲେ ଏବଂ ସେହି ସ୍ଥାନରେ ଏହାକୁ ବିସ୍ଫୋଟ କଲେ। ସେ କହିଲେ, ସେହି ପରମେଶ୍ୱର ଯାହାକୁ ତୁମେମାନେ ସେବା କରୁଛ ବୋଲି ଦାବି କର, ସେ ତୁମମାନଙ୍କୁ ବିନାଶ କରିଦେବେ। ତା ଠିକ୍, ପାପ ଏହା ବହୁତ ସୁନ୍ଦର ଅଟେ। ସେମାନେ ଜିହୁଦାକୁ ଏଠାରେ ରାସ୍ତାରେ ପଡ଼ି ରହିଥିବା କିଛି ପୁରୁଣା ମଦ୍ୟପ ଭାବରେ ଚିତ୍ରିତ କରନ୍ତି, ଏବଂ ଯାହାଙ୍କ ମୁଖରେ ମାଛି ଉଡ଼ି ରହୁଥିଲା, ଏବଂ ସେହିପରି ପ୍ରବୃତ୍ତି ଭାବରେ ଜିହୁଦାକୁ। ଜିହୁଦା ତ ସୁନ୍ଦର ଶକ୍ତିଶାଳୀ ଥିଲେ, ଜଣେ ପ୍ରତାରଣାକାରୀ। ଏହା ସେହି ବ୍ୟକ୍ତି ନୁହନ୍ତି ଯିଏକି ଆପଣଙ୍କ ଚାରିପାଖରେ ଦେଖୁଥିବେ, ସେହି ଜଣକ ଲୋକ, ସେ ବୃଦ୍ଧ କୃଷକ ନୁହନ୍ତି ଯିଏକି ଆପଣଙ୍କର ପତ୍ନୀଙ୍କୁ ଦେଖିବା ପାଇଁ ଏକ ଯୋଡ଼ି ଅଙ୍ଗରଖା କୋଟ ସହିତ ଆସନ୍ତି। ଏହା ତ ଅତ୍ୟଧିକ ଅସାଧୁ ଅଟେ, ସେ ତ ପାଜି ଅଟେ। ଜଗତ ରାଖି ପାଇଁ ପାପ ସୁନ୍ଦର ଅଟେ, ମାତ୍ର ପରମେଶ୍ୱର ସେହି ପ୍ରକାର ସୌନ୍ଦର୍ଯ୍ୟରେ ଦେଖାଯାଆନ୍ତି ନାହିଁ। ଆପଣ ତାହା ଜାଣିଛନ୍ତି କି? ପରମେଶ୍ୱର ଚରିତ୍ରରେ, ସୁନ୍ଦର ଚରିତ୍ରରେ ଦେଖାଯାଆନ୍ତି। ବାଇବଲରେ ଯେସାୟା 53, ଯଦି ଆପଣ ସେ ଶାସ୍ତ୍ରକୁ ଲେଖିବା ପାଇଁ ଚାହୁଁଛନ୍ତି, ଏହା ପାଇଁ ଏଠାରେ ପାର୍ଶ୍ୱରେ ଶାସ୍ତ୍ରଗୁଡ଼ିକ ଧାଡ଼ିରେ ଲେଖା ହୋଇଛି, ଯେସାୟା 53। ବାଇବେଲ ଆମ ପ୍ରଭୁ ଯୀଶୁଙ୍କ ବିଷୟରେ କୁହେ, ଆମ୍ଭେମାନେ ଯେ ତାହାଙ୍କୁ ଶ୍ରଦ୍ଧା କରିବା, ତାହାଙ୍କର ଏପରି ସୌନ୍ଦର୍ଯ୍ୟ ନାହିଁ, ଆଉ ଆମ୍ଭେମାନେ ତାହାଙ୍କ ଠାରୁ ମୁଖ ଆଚ୍ଛାଦନ କଲୁ। କଣ ଏହା ଠିକ୍? ଆମେ ତାହାଙ୍କୁ ଶ୍ରଦ୍ଧା କଲୁ ନାହିଁ, କାରଣ ତାହାଙ୍କଠାରେ କୌଣସି ରୂପ ନଥିଲା। ସେ ବୋଧହୁଏ ଜଣେ ସାନ ବ୍ୟକ୍ତି ଥିଲେ, କାନ୍ଧ ଝୁଲି ପଡ଼ିଥିବା ସହ ଈଶତ ରକ୍ତ ବର୍ଣ୍ଣର ଦେଖାଯାଉଥିଲେ, ଏବଂ ତାହାଙ୍କର ଏକ ନେତା ହେବାର ଶୋଭା ନଥିଲା। ସେ ତ ଜଣେ ନେତା ପରି ଦେଖାଯାଉନଥିଲେ। ସାଧାରଣ ରାସ୍ତାଘାଟରେ କଥା ହେଉଥିବା ପରି କଥାବାର୍ତ୍ତା କରୁଥିଲେ, ଏବଂ ପ୍ରଭୃତି, ଯେପରିକି ଲୋକମାନେ, ସାଧାରଣ ଲୋକମାନେ କରିଥାନ୍ତି। ଏଣୁ ସେ ଏପରି ଦେଖାଯାଉନଥିଲେ ଯେ ସେ କୌଣସି ମହାନ ପଣ୍ଡିତ, ଶିକ୍ଷିତ, ଉତ୍ତମ, ଭଲ ପୋଷାକ ପିନ୍ଧିଥିବା ଏବଂ ସବୁ କିଛି ଥିଲେ। ସେ ତ କେବଳ ଜଣେ ସାଧାରଣ ମଣିଷ ଥିଲେ। ତାହାଙ୍କର କୌଣସି ସୌନ୍ଦର୍ଯ୍ୟ ନଥିଲା ଯେ ଆମେ ତାହାଙ୍କୁ ଶ୍ରଦ୍ଧା କରୁ। ସେ ମନୁଷ୍ୟମାନଙ୍କ ଭିତରେ ଏବଂ ମଧ୍ୟରେ ଠିକ ଚଲାବୁଲା କଲେ, ତଥାପି ସୁଦ୍ଧା ସେମାନେ ଜାଣିଲେ ନାହିଁ ଯେ ସେ କିଏ ଥିଲେ। ସେ ଏପରି ଦେଖାଯାଉନଥିଲେ ଯେ କୌଣସି ଈଶ୍ୱର ଚାଲି ଯାଉଛନ୍ତି, ଯାହାକୁ ଆମେ ଜଣେ ଈଶ୍ୱର ବୋଲି ଭାବିବା, ମାତ୍ର ସେ ତ ସେ ସମାନ ହିଁ ଥିଲେ। କଣ ଆପଣମାନେ ଧ୍ୟାନ ଦେଲେ କି, ଯେତେବେଳେ ପ୍ରଭୁ ପରମେଶ୍ୱର ସାମୁଏଲଙ୍କୁ କହିଲେ, ଯୀଶୁଙ୍କ ଘରକୁ ଯାଅ ଏବଂ ତାଙ୍କର ପୁତ୍ରମାନଙ୍କ ମଧ୍ୟରୁ ଗୋଟିଏକୁ ସାଉଲଙ୍କ ସ୍ଥାନରେ ରାଜା ରୂପେ ଅଭିଷେକ କର। ତେବେ ଲୋକମାନେ ସାଉଲଙ୍କୁ ବାଛିଥିଲେ ଯେତେବେଳେ କି ସାମୁଏଲ ସେମାନଙ୍କୁ ତା ଆଦୌ ନ କରିବା ପାଇଁ କହିଥିଲେ। ସେ କହିଲେ, ପରମେଶ୍ୱର ଚାହାନ୍ତି ନାହିଁ ଯେ ତୁମର ଜଣେ ରାଜା ହେଉ, ସେ ତ ତୁମର ରାଜା ଅଟନ୍ତି। ଏବଂ କହିଲେ, କଣ ମୁଁ କେବେ ପ୍ରଭୁଙ୍କ ନାମରେ ତୁମକୁ ଏପରି କିଛି କହିଅଛି, ମାତ୍ର ଯାହା ଘଟି ନାହିଁ? କଣ ମୁଁ କେବେ ମୋର ଜୀବିକା ପାଇଁ ତୁମକୁ ଟଙ୍କା କିମ୍ବା ଅନ୍ୟ କିଛି ମାଗିଅଛି? ସେମାନେ କହିଲେ, ନା, ତୁମେ ଆମକୁ ଟଙ୍କା ପାଇଁ କେବେ ଭିକ୍ଷା କରିନାହଁ, ଆଉ ପ୍ରଭୁଙ୍କ ନାମରେ ତୁମେ ଯାହା କହିଅଛ ତାହା ଘଟିଅଛି। ମାତ୍ର ଯାହା ବି ହଉ, ଆମେମାନେ ତ ରାଜା ଚାହୁଁଅଛୁ। ତେଣୁ ସେମାନେ ସାଉଲଙ୍କୁ ବାଛିଥିଲେ। ଦେଖନ୍ତୁ ଜଗତ କଣ ବାଛିଲା, ଦେଖନ୍ତୁ ଇସ୍ରାଏଲ କଣ ବାଛିଲା। ଇସ୍ରାଏଲ ପରମେଶ୍ୱରଙ୍କ ଅଭିଷିକ୍ତ, ସେମାନେ ଏପରି ଜଣେ ବ୍ୟକ୍ତିଙ୍କୁ ବାଛିଲେ ଯିଏକି ଦେଶରେ ଯେକୌଣସି ବ୍ୟକ୍ତିଙ୍କ ଅପେକ୍ଷା ସ୍କନ୍ଧ ଉଚ୍ଚ ଥିଲେ। ମହାନ, ବଡ, ଉତ୍ତମ, ସୁନ୍ଦର ରୂପ ଥିବା ବ୍ୟକ୍ତି ଥିଲେ, ମାତ୍ର ସେ ସର୍ବଦା କାମକୁ ଅସଫଳ କରୁଥିବା ବ୍ୟକ୍ତି ଥିଲେ। ମାତ୍ର ପରମେଶ୍ୱର କହିଲେ, ମୁଁ ମୋର ମନ ମୁତାବକ ତୁମ ପାଇଁ ଜଣେ ରାଜା ବାଛିବାକୁ ଯାଉଅଛି। ତେଣୁ ସେ କହିଲେ, ସାମୁଏଲ, ମୁଁ ତୁମକୁ କହିବାକୁ ଯାଉନାହିଁ ଯେ ସେ କିଏ, ମାତ୍ର ତୁମେ ସେଠାକୁ ଯାଅ, ସେ ଯିଶୀଙ୍କ ପୁତ୍ରମାନଙ୍କ ମଧ୍ୟରୁ ଜଣେ। ଏବଂ ଯିଶୀ, ତାଙ୍କ ପତ୍ନୀ ଏବଂ ସେମାନେ ସମସ୍ତେ ଚାରିଆଡ଼େ ଅନାଇଲେ, କହିଲେ, ହଁ, ଆମର ଜ୍ୟେଷ୍ଠ ପୁଅ, ସେ ଜଣେ ମହାନ, ଲମ୍ବା, ସୁନ୍ଦର ପୁରୁଷ, ସେ ରାଜାଙ୍କ ମୁକୁଟ ପାଇଁ ସମ୍ପୂର୍ଣ୍ଣ ଠିକ୍ ଦେଖାଯିବ, ସେ ପ୍ରଖର ବୁଦ୍ଧି ବିଶିଷ୍ଟ, ସେ ଶିକ୍ଷିତ, ସେ ଜଣେ ଉତ୍ତମ ବ୍ୟକ୍ତି, ମୁଁ ଜାଣେ ଯେ ସେ ଏକଦମ ଠିକ୍ ହେବ। ସେ ତାଙ୍କ ଶବ୍ଦକୁ ସଠିକ୍ ଭାବରେ କୁହନ୍ତି। ଯେତେବେଳେ ସେମାନେ ତାଙ୍କୁ ବାହାରକୁ ଆଣିଲେ, ସାମୁଏଲ ତୈଳ ଶୃଙ୍ଗ ନେଇ ତାଙ୍କ ଆଡ଼କୁ ଗଲେ। ସେ କହିଲେ, ନା, ପ୍ରଭୁ ତାଙ୍କୁ ଅଗ୍ରାହ୍ୟ କଲେ। ତେଣୁ ସେ ଗୋଟିଏ ପରେ ଗୋଟିଏ ସମସ୍ତ ଛଅଟି ପୁତ୍ରଙ୍କ ନିକଟକୁ ଗଲେ ଏବଂ ପ୍ରଭୁ ସେମାନଙ୍କ ମଧ୍ୟରୁ ସମସ୍ତଙ୍କୁ ଅଗ୍ରାହ୍ୟ କଲେ। ସେ କହିଲେ, କଣ ଆଉ ଏକ ନାହିଁ କି? ଓହ, ସେ କହିଲେ, ହଁ, ଗୋଟିଏ ଅଛି, ସେ ପଛପଟରେ ମେଣ୍ଢା ପଲ ଜଗୁଅଛି। ସେ କେବଳ ସେଠାରେ ପଛପଟରେ ବସିଥାଏ ଓ ଗୀତ ବଜାଉଥାଏ, ଆଉ ତାହା ଗାଇଥାଏ ଏବଂ ପାଟିତୁଣ୍ଡ କରିଥାଏ ଓ ପ୍ରଭୃତି ସବୁ କରିଥାଏ। ମାତ୍ର ସେ ଏକ ଛୋଟ କାନ୍ଧ ଝୁଲି ପଡ଼ିଥିବା ଈଶତ ରକ୍ତ ବର୍ଣ୍ଣ ଦେଖାଯାଉଥିବା ବାଳକଟିଏ, ସେ କଦାପି ଜଣେ ରାଜା ହେବ ନାହିଁ। ସେ କହିଲେ, ତାକୁ ଡାକି ପଠାଅ। ଆଉ ଦାଉଦ ଯେତେବେଳେ ଭବିଷ୍ୟବକ୍ତାଙ୍କ ଦୃଷ୍ଟିଗୋଚରକୁ ଆସିଲେ, ସେହି ଭବିଷ୍ୟବକ୍ତା ତେଲ ସହିତ ଦୌଡ଼ିଗଲେ ଏବଂ ତାଙ୍କ ମସ୍ତକରେ ଢାଳିଦେଲେ, କହିଲେ, ଏହି ହେଉଛନ୍ତି ପରମେଶ୍ୱରଙ୍କ ମନୋନୀତ। ସୁନ୍ଦର ନୁହେଁ, ମାତ୍ର ଚରିତ୍ର, ପରମେଶ୍ୱର ଚରିତ୍ରକୁ ଦେଖନ୍ତି। ମଣିଷ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖେ, ଏହା ପ୍ରତାରଣାଦାୟକ ଅଟେ। ଏବଂ ସେଇଥିପାଇଁ ଜଣେ ସ୍ତ୍ରୀକୁ ସେହି ସୌନ୍ଦର୍ଯ୍ୟ ପ୍ରତାରଣା ନିମନ୍ତେ ପ୍ରତାରିତ କରିବା ପାଇଁ ଦିଆଯାଇଥିଲା। ଜଣେ ସୁନ୍ଦର ସ୍ତ୍ରୀ ଯଦି ସେ ଏହାକୁ ସଠିକ୍ ଉପାୟରେ ଆଚରଣ ନ କରେ, ତେବେ ଏହା ତାଙ୍କ ପାଇଁ ଏକ ଅଭିଶାପ ଅଟେ, ଯାହାକି ତାଙ୍କୁ ଅନ୍ୟ କିଛି ବିଷୟ ଅପେକ୍ଷା, ଯାହା ବିଷୟରେ କି ମୁଁ ଜାଣେ, ଅତି ଶୀଘ୍ର ନରକକୁ ପ୍ରେରଣ କରିବ। ଯଦି ସେ କେବଳ ଯଦି ସେ ସୁନ୍ଦର ରହିପାରେ ନିଶ୍ଚିତରେ, ଯେପର୍ଯ୍ୟନ୍ତ ସେ ତାର ସ୍ୱାମୀ ସହିତ ରୁହେ ଏବଂ ତାହା କରେ ଯାହାକି ଠିକ୍ ଅଟେ ଏବଂ ତାହା ଭଲ ଏବଂ ସବୁଠୁ ଉତ୍ତମ ଅଟେ, ମାତ୍ର ସେ ସେ ସମାନ ବିଷୟକୁ ନେଇପାରେ ଏବଂ ମୋର ପ୍ରଭୁ ସେ କିପରି ଏହା ସହିତ ପ୍ରତାରଣା କରିପାରେ, କାରଣ ତାହା କରିବା ପାଇଁ ତ ଏହା ତାଙ୍କୁ ଦିଆଯାଇଥିଲା। ଧ୍ୟାନ ଦିଅନ୍ତୁ, ତେବେ ମାତ୍ର ପରମେଶ୍ୱର ଚରିତ୍ରରେ ବର୍ଣ୍ଣିତ ଅଟନ୍ତି। କୌଣସି ସୌନ୍ଦର୍ଯ୍ୟ ନଥିଲା ଯେ ଆମେ ଯୀଶୁଙ୍କୁ ଶ୍ରଦ୍ଧା କରିଥାନ୍ତୁ, ମାତ୍ର ପୃଥିବୀରେ ତାଙ୍କ ପରି ଏକ ଚରିତ୍ର କେବେ ବି ନଥିଲା। ତେବେ ଆମେ ପାଉ ଯେ ଆଜି ସେହି ମଣ୍ଡଳୀ ଚରିତ୍ର, ଶୈତାନ ଏବଂ ତାର ଗୋଷ୍ଠୀ, ବଡ ବଡ ସୁନ୍ଦର ମଣ୍ଡଳୀ ଗୁଡିକ, ସୁନ୍ଦର ଜିନିଷ ଗୁଡିକର ପଛରେ ଯାଆନ୍ତି। ତାହା ଅଟେ ଯାହାକି ଆଜି ଜଗତ ଦେଖିଥାଏ, ଓ ଏହା ତ ପାଳକ, ସେହି ଅମୁକ ଅମୁକ ମହାନ ସମୟ, ଅମୁକ ଅମୁକ ଅଟନ୍ତି, ଯିଏକି ଏତେ ଯାଜକୀୟ ଏବଂ ଈଶ୍ୱରୀୟ ଅଟନ୍ତି, ବାହାରକୁ ଯାଆନ୍ତି ଏହି ବଡ ଲମ୍ବା ପୋଷାକ ମାନ ଏବଂ ସେହିପରି ଜିନିଷ ସବୁ ଅଟେ। ସେମାନେ ତାକୁ ସୌନ୍ଦର୍ଯ୍ୟ ବୋଲି କୁହନ୍ତି। ମାତ୍ର ପରମେଶ୍ୱରଙ୍କ ପ୍ରକୃତ ସାଧୁଗଣ ସୁପ୍ରମାଣିତ ବାକ୍ୟର ଚରିତ୍ରକୁ ଖୋଜନ୍ତି। ତାହା ହିଁ ଅଟେ ଯାହାକି ସାଧୁଗଣ ସେହିଦିନ କରିଥିଲେ, ଯେତେବେଳେ ସେମାନେ ଯୀଶୁଙ୍କୁ ଦେଖିଥିଲେ। ସେପରି ଦେଖାଯିବା ପରି କିଛି ନଥିଲେ, ମାତ୍ର ସେମାନେ ଦେଖିଲେ ଯେ ପରମେଶ୍ୱର ତାହାଙ୍କଠାରେ ଅଛନ୍ତି, ସେମାନେ ଦେଖିଲେ ଯେ ପରମେଶ୍ୱର ତାହାଙ୍କ ସହିତ ଅଛନ୍ତି। ସେଇଭଳି ଅଟେ ଯେ କିପରି ସେମାନେ ଜୟାବ ଏବଂ ସେହି ଚରିତ୍ର ଗୁଡିକ ଦାଉଦଙ୍କ ସହିତ ଥିଲେ, ଯିଏକି ଜଣେ ବୃଦ୍ଧ ବ୍ୟକ୍ତି ଥିଲେ, ମାତ୍ର ସେମାନେ ତାଙ୍କ ଭିତରେ ଥିବା ସେହି ବ୍ୟକ୍ତିକୁ ଦେଖିଥିଲେ। ସେମାନେ ଦେଖିଲେ ଯେ ପରମେଶ୍ୱର ତାଙ୍କଠାରେ ଥିଲେ ଏବଂ ସେମାନେ ଜାଣିଥିଲେ ଯେ ସେଦିନ କ୍ଷମତାକୁ ଆସୁଛନ୍ତି। ସେମାନେ ଜଣେ ସେମାନଙ୍କୁ ଗୋଲିଆତର ଅନ୍ୟ ପାଞ୍ଚ ଭାଇଙ୍କୁ ଏକାକୀ ହତ୍ୟା କରିଥିଲା, ଜଣେ 300 ଲୋକଙ୍କୁ ହତ୍ୟା କରିଥିଲା। ଯେତେବେଳେ କେତେକ ସ୍ତ୍ରୀ ଲୋକମାନେ ରାତ୍ରି ଭୋଜନ ପାଇଁ କିଛି ଡାଲି ଗୋଟାଉଥିଲେ ଏବଂ ସୈନ୍ୟବାହିନୀ ଚାଲି ଯାଇଥିଲା, ତେବେ ସେ ଏକ ବର୍ଷା ନେଇ 300 ଲୋକ ପଲେଷ୍ଟିୟ ମାନଙ୍କୁ ହତ୍ୟା କରିଥିଲା। ଚରିତ୍ର କାହିଁକି? ସେମାନେ ଠିକ୍ ଦାଉଦଙ୍କ ସହିତ ରହିଥିଲେ, ସେମାନେ ଜାଣିଥିଲେ ଯେ ଅଭିଷେକ ତାଙ୍କ ଉପରେ ଥିଲା ଏବଂ ସେମାନେ ଜାଣିଥିଲେ ଯେ ସେ କ୍ଷମତାକୁ ଆସୁଛନ୍ତି। ଆଜିର ମଣ୍ଡଳୀର ଏକ ସିଦ୍ଧ ଚିତ୍ର ଅଟେ ଯାହାକି ବାକ୍ୟ ସହିତ ଛିଡ଼ା ହେବ। ଆମେ ଜାଣୁ ଯେ ଏହା ପ୍ରମାଣିତ ହେବାକୁ ଯାଉଅଛି। ଆମେ ଜାଣୁ ଯେ ଦିନେ ଏହା କ୍ଷମତାକୁ ଆସୁଅଛି। ଯଦିଓ ସାଉଲ ଆଉ ସେ ଅନ୍ୟ ରାଷ୍ଟ୍ରମାନଙ୍କର ଜଣେ ପଳାତକ ଥିଲେ, ମାତ୍ର ସେମାନେ ଜାଣିଥିଲେ ଯେ ସେ କ୍ଷମତାକୁ ଆସୁଛନ୍ତି। ଆମେ ଜାଣୁ ଯେ ସେ ମଧ୍ୟ କ୍ଷମତାକୁ ଆସୁଛନ୍ତି, ତେଣୁ ଆମେ ସେହି ବାକ୍ୟକୁ ନେଉ ଏବଂ ଠିକ୍ ସେଠାରେ ଛିଡ଼ା ହୋଇଥାଉ। ଏହାର ମୂଲ୍ୟ ଯେତେ ହେଉନା କାହିଁକି, ଯଦି ଆମକୁ ପଲେଷ୍ଟିୟମାନଙ୍କୁ କାଟିବାକୁ ପଡ଼େ କିମ୍ବା ଏକ ଗର୍ତ୍ତରେ ଡେଇଁ ଗୋଟିଏ ସିଂହକୁ ମାରିବାକୁ ପଡ଼େ ଯେପରିକି ଜଣେ କରିଥିଲେ, ଆମେ ଯେକୌଣସି ପ୍ରକାର ଯାଉ, କାରଣ ଏହା ସେହି ତାହାକୁ ସେହି ପ୍ରକାର ହେବା ପାଇଁ ପରମେଶ୍ୱର ପରିକଳ୍ପନା କରିଥିଲେ। ଆମେ ଚରିତ୍ରକୁ ଖୋଜିଥାଉ। ଆପଣ ବର୍ତ୍ତମାନ ମୋତେ ପଚାରି ପାରନ୍ତି, ସେ କାହିଁକି ତାଙ୍କୁ ସେହିପରି ପରିକଳ୍ପନା କରିବାକୁ ଅନୁମତି ଦେଲେ। ମୁଁ ଅଧିକ ସମୟ ନେବାକୁ ଚାହେଁ ନାହିଁ, କାରଣ ମୋତେ ଏଠାରେ ବହୁତ କିଛି ଅଧିକ କହିବାକୁ ଅଛି। କାହିଁକି ତେବେ ସେଠାରେ ସେହି ପ୍ରଶ୍ନ ଉଠିପାରେ, ପରମେଶ୍ୱର କାହିଁକି ଏହି ସ୍ତ୍ରୀକୁ ଏହିପରି ଭାବରେ ନିର୍ମାଣ କଲେ, ସେ ତାକୁ ସେହିପରି ହେବାକୁ କାହିଁକି ଅନୁମତି ଦେଲେ। ଏହା ତାଙ୍କର ନିଜର ଉତ୍ତମ ଇଚ୍ଛାରେ ଥିଲା ନିଶ୍ଚିତରେ। ତେବେ ଯଦି ଆପଣମାନେ ନିଜର ବାଇବଲକୁ ମାତ୍ର ଗୋଟିଏ ମିନିଟ୍ ପାଇଁ ଖୋଲିବାକୁ ଚାହିଁବେ, ତାହେଲେ ଆସନ୍ତୁ ରୋମିଓ 9 ଯିବା, ମାତ୍ର ଗୋଟିଏ ମିନିଟ୍, ଏବଂ ଆପଣମାନଙ୍କୁ କିଛି ଦେଖାଇବି ଯେ ପରମେଶ୍ୱର କିପରି ଏହିସବୁ ବିଷୟ କରନ୍ତି ଯଦି ଆପଣ ଏହାକୁ ପଢିବାକୁ ଚାହିଁବେ। ଏବଂ ଆମେ ଏଠାରେ ଦେଖିପାରୁ ଯେ ପରମେଶ୍ୱର ନିଜ ଉତ୍ତମ ଇଚ୍ଛାରେ କଣ କରନ୍ତି, ରୋମିଓ 9:14। ତେବେ ଆମ୍ଭେମାନେ କଣ କହିବା, ପରମେଶ୍ୱରଙ୍କ ଠାରେ କି ଅନ୍ୟାୟ ଅଛି? ଯେତେବେଳେ ସେ ଏସୋକୁ ବାଛିଲେ କିମ୍ବା ଜାକୁବକୁ ବାଛିଲେ ଏବଂ ଏସୋକୁ ଅଗ୍ରାହ୍ୟ କଲେ, ଏହା ପୂର୍ବେ କି ଉଭୟ ବାଳକ ନିଜର ପସନ୍ଦ କରିବାର ଏକ ଅଧିକାରକୁ ପାଇପାରନ୍ତେ? ସେମାନଙ୍କ ମଧ୍ୟରୁ କେହି ନଥିଲେ। ଏହା ପୂର୍ବେ କି ସେମାନେ ଜନ୍ମ ହୁଅନ୍ତେ, ମାତାର ଗର୍ଭରେ ସୁଦ୍ଧା ଥାଇ ପରମେଶ୍ୱର କହିଲେ, ଆମ୍ଭେ ଏସୋକୁ ଘୃଣା କରୁ ଏବଂ ଆମ୍ଭେ ଜାକୁବକୁ ପ୍ରେମ କରୁ। ବୁଝିଲେ କାହିଁକି? କାରଣ ସେ ମୋଶାଙ୍କୁ କହନ୍ତି, ଯାହା ଉପରେ ଆମ୍ଭର ଦୟା ଅଛି ତାହାକୁ ଆମ୍ଭେ ଦୟା କରିବା, ଆଉ ଯାହା ଉପରେ ଆମ୍ଭର କୃପା ଅଛି ତାହାକୁ ଆମ୍ଭେ କୃପା କରିବା। ଅତଏବ ଯେ ଇଚ୍ଛା କରେ କିମ୍ବା ଯେ ଚେଷ୍ଟା କରେ, ତାହାଠାରୁ ଏହା ହୁଏ ନାହିଁ, ମାତ୍ର ଦୟାଳୁ ପରମେଶ୍ୱରଙ୍କ ଠାରୁ ହୁଏ। ଯେଣୁ ଶାସ୍ତ୍ର ଫାରୋଙ୍କୁ କହେ, ଆମ୍ଭେ ଯେପରି ତୁମ୍ଭଠାରେ ଆମ୍ଭର ଶକ୍ତି ଦେଖାଉ, ଆଉ ଯେପରି ସମସ୍ତ ପୃଥିବୀରେ ଆମ୍ଭର ନାମ ଘୋଷିତ ହୁଏ, ଏହି ଅଭିପ୍ରାୟରେ ତ ଆମ୍ଭେ ତୁମ୍ଭକୁ ଉତ୍ଥାପନ କଲୁ। ଅତଏବ ସେ କରନ୍ତି, ଏଠାରେ ଦେଖନ୍ତୁ, ଏବଂ ସେ ଯାହାକୁ ଇଚ୍ଛା କରନ୍ତି ତାହାକୁ ଦୟା କରନ୍ତି, ପୁଣି ଯାହାକୁ ଇଚ୍ଛା କରନ୍ତି ତାହାକୁ କଠିନ କରନ୍ତି। ଏଥିରେ ତୁମ୍ଭେ ମୋତେ କହିବ, ତେବେ ସେ ଆଉ ଦୋଷ ଧରନ୍ତି କାହିଁକି? କାରଣ ତାହାଙ୍କର ଇଚ୍ଛା କିଏ ପ୍ରତିରୋଧ କରିପାରେ? କିନ୍ତୁ ହେ ମନୁଷ୍ୟ, ତୁମ୍ଭେ କିଏ ଯେ ପରମେଶ୍ୱରଙ୍କୁ ପ୍ରତିବାଦ କର? ନିର୍ମିତ ବସ୍ତୁ କି ନିର୍ମାତାଙ୍କୁ କହିବ, ମୋତେ ଏପରି ବଢିଲ କାହିଁକି? କିମ୍ବା ଗୋଟିଏ ମାଟି ପିଣ୍ଡୁଳରୁ ଗୋଟିଏ ପାତ୍ର ଆଦର ନିମନ୍ତେ ଓ ଅନ୍ୟଟି ଅନାଦର ନିମନ୍ତେ ଗଢିବା ପାଇଁ କି ମାଟି ଉପରେ କୁମ୍ଭକାରର ଅଧିକାର ନାହିଁ? କିନ୍ତୁ ପରମେଶ୍ୱର ଆପଣା କ୍ରୋଧ ପ୍ରଦର୍ଶନ କରିବା ନିମନ୍ତେ ଓ ଆପଣା ଶକ୍ତି ଜ୍ଞାତ କରାଇବା ନିମନ୍ତେ ଇଚ୍ଛା କଲେ ସୁଦ୍ଧା, ଯଦି ବିନାଶାର୍ଥେ ପ୍ରସ୍ତୁତ ହୋଇଥିବା କ୍ରୋଧର ପାତ୍ର ଗୁଡାକ ପ୍ରତି ଦୀର୍ଘ ସହିଷ୍ଣୁତା ଧୈର୍ଯ୍ୟ ଧରିଅଛନ୍ତି, ଯଦି ଗୌରବ ନିମନ୍ତେ ତାହାଙ୍କ ଦ୍ୱାରା ପୂର୍ବରୁ ପ୍ରସ୍ତୁତ ହୋଇଥିବା ଦୟାର ପାତ୍ର ଯେ ଆମ୍ଭେମାନେ, ଆମ୍ଭମାନଙ୍କ ନିକଟରେ ଆପଣା ଗୌରବ ରୂପ ଧନ ପ୍ରକାଶ କରିବା ନିମନ୍ତେ ତାହା କରିଅଛନ୍ତି। ତେବେ କିଛି ସମୟ ତାହା ସହିତ ଯୁକ୍ତିତର୍କ କରନ୍ତୁ, ପରମେଶ୍ୱର ଏହା କଲେ, ତାହାଙ୍କୁ ଏହା ଏହି ଉପାୟରେ କରିବାକୁ ପଡ଼ିଲା, ଏହାକୁ ସେଠାରେ ରହିବାକୁ ଥିଲା। ତେବେ ଶୁଣନ୍ତୁ, ତେବେ ପ୍ରାୟ 5 ମିନିଟ୍ ପାଇଁ ମୁଁ ଆପଣଙ୍କର ଧ୍ୟାନକୁ କିଛି ବିଷୟ ଆଡ଼କୁ ଆକର୍ଷିତ କରିବାକୁ ଚାହୁଁଛି। ପରମେଶ୍ୱର କଣ ଅଟନ୍ତି? ପରମେଶ୍ୱର ଏକ ମହାନ ଅନନ୍ତ ଅଟନ୍ତି। ଆଦ୍ୟରେ ତାହାର ବହୁତ ପୂର୍ବରୁ କି ସେଠାରେ ଏକ ଆରମ୍ଭ ରହିଥାନ୍ତା, ସେ ପରମେଶ୍ୱର ସୁଦ୍ଧା ନଥିଲେ। କଣ ଆପଣ ତାହା ଜାଣିଛନ୍ତି? ପରମେଶ୍ୱର ଏକ ଉପାସ୍ୟ ବସ୍ତୁ ଅଟନ୍ତି, ଏବଂ ତାହାଙ୍କୁ ଉପାସନା କରିବା ପାଇଁ କିଛି ନଥିଲା। ସେ କାହାକି ରହୁଥିଲେ ଏବଂ ତାଙ୍କଠାରେ ଗୁଣ ସକଳ ଥିଲା। ଏକ ଗୁଣ କଣ? ଏକ ଚିନ୍ତା। ତେବେ ଆପଣ ଏପରି କିଛି ପାଇବେ ଯାହାକି ଆଜି ରାତି ପାଇଁ ସେହି ପାଠ୍ୟରେ ସୀମାବଦ୍ଧ ହେବ। ଧ୍ୟାନ ଦିଅନ୍ତୁ ଯେ ସେ ତାଙ୍କର ଗୁଣ ସକଳ ଥିଲେ ଯାହା ତାହାଙ୍କଠାରେ ଥିଲା। ତେବେ ପିତା ହେବା ଏହା ତାହାଙ୍କଠାରେ ଥିଲା, ପରମେଶ୍ୱର ହେବା ଏହା ତାହାଙ୍କଠାରେ ଥିଲା, ପୁତ୍ର ହେବା ଏହା ତାହାଙ୍କଠାରେ ଥିଲା, ତ୍ରାଣକର୍ତ୍ତା ହେବା ଏହା ତାହାଙ୍କଠାରେ ଥିଲା, ଆରୋଗ୍ୟକାରୀ ହେବା ଏହା ତାଙ୍କଠାରେ ଥିଲା। ଏବଂ ଏଠାରେ ଥିବା ଏହି ସମସ୍ତ ବିଷୟଗୁଡ଼ିକ କେବଳ ତାଙ୍କର ଗୁଣ ସକଳକୁ ପ୍ରଦର୍ଶନ କରୁଅଛି, କ୍ରମର ବାହାରେ କିଛି ହେଲେ ନାହିଁ। କଣ ଆପଣ ଭାବୁଛନ୍ତି ଯେ ପରମେଶ୍ୱର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିନାହାନ୍ତି? ନିଶ୍ଚିତ ଭାବରେ ସେ ଦେଖିଛନ୍ତି, କ୍ରମ ବାହାରେ କିଛି ହିଁ ନାହିଁ, ଏହା କେବଳ ତାହାଙ୍କର ଗୁଣ ସକଳକୁ ପ୍ରଦର୍ଶନ କରୁଅଛି। ତେବେ ସେ ଧାର୍ମିକ ହୋଇ ଜଣେ ବ୍ୟକ୍ତିଙ୍କୁ ପତିତ କରାଇ ପାରିବେ ନାହିଁ, ତାହାଙ୍କୁ ତ ସେହି ବ୍ୟକ୍ତିଙ୍କୁ ତାର ପସନ୍ଦ କରିବା ପାଇଁ ସ୍ୱାଧୀନ ନୈତିକ ମୂଲ୍ୟର କର୍ତ୍ତା ଭାବରେ ସମାନ ଆଧାରରେ ରଖିବାକୁ ପଡ଼ିଥିଲା, ମାତ୍ର ଏହା ଜାଣି ଯେ ସେ ପତିତ ହେବ। ତେବେ ସେ ଜଣେ ତ୍ରାଣକର୍ତ୍ତା ହୋଇପାରନ୍ତି ନାହିଁ ଯେପର୍ଯ୍ୟନ୍ତ କିଛି ବିଷୟ ନଷ୍ଟ ନ ହୁଏ। ସେ ଜଣେ ଆରୋଗ୍ୟକାରୀ ହୋଇପାରନ୍ତି ନାହିଁ ଯେପର୍ଯ୍ୟନ୍ତ କିଛି ଅସୁସ୍ଥ ନ ହୁଏ। ଏହି ବିଷୟଗୁଡ଼ିକୁ ସେହିପରି ହେବାକୁ ପଡ଼ିଥିଲା। ପରମେଶ୍ୱର ସେମାନଙ୍କୁ ସେହିପରି ଭାବରେ ନିର୍ମାଣ କରିଥିଲେ ଯେପରିକି ତାଙ୍କର ମହାନ ଗୁଣସକଳ ଗୁଡ଼ିକ ପ୍ରଦର୍ଶିତ ହୋଇପାରେ। ଯଦି ତାହା ସେଠାରେ ସେପରି ନଥାନ୍ତା, ସେ କଦାପି ତ୍ରାଣକର୍ତ୍ତା ହୋଇନଥାନ୍ତି। ମାତ୍ର ଆମେ ଜାଣୁ ଯେ ସେ ଥିଲେ, ଏପରିକି ଏହା ପୂର୍ବେ କି ସମୟ ରହିଥିଲା ସେ ଜଣେ ତ୍ରାଣକର୍ତ୍ତା ଥିଲେ। ସେ ଜଣେ ତ୍ରାଣକର୍ତ୍ତା ଥିଲେ, ତେଣୁ କିଛି ଗୋଟାଏ ବିଷୟକୁ ନଷ୍ଟ ହେବାକୁ ଥିଲା। ଏହା କିପରି ହେବାକୁ ଯାଉଅଛି? ଯଦି ସେ ଏହାକୁ ଗ୍ରହଣ କରି ହରାଇ ଦିଅନ୍ତି କେବଳ ଏହାକୁ ରକ୍ଷା କରିବା ନିମନ୍ତେ, ତାହେଲେ ଏହା ତାଙ୍କ ବିଚାର ପ୍ରତି ଯୁକ୍ତିଯୁକ୍ତ ନୁହେଁ। ସେ ଜଣେ ବ୍ୟକ୍ତିଙ୍କୁ ନରକକୁ ପଠାଇ ଧାର୍ମିକ ହୋଇ ରହିପାରିବେ ନାହିଁ। ସେ ଦୟାଳୁ, ଭଦ୍ର, ସତ୍ୟ, ବିଶ୍ୱସ୍ତ ଅଟନ୍ତି ଏବଂ ସେ ଜଣେ ମହାନ ବିଚାରପତି ଅଟନ୍ତି। ଦେଖନ୍ତୁ, ତେବେ ସେ ନିଜ ବିରୁଦ୍ଧରେ କାର୍ଯ୍ୟ କରିବା ପରି ହୋଇଯିବ। ତେଣୁ ତାହାଙ୍କୁ ଏଠାରେ ଜଣେ ବ୍ୟକ୍ତିଙ୍କୁ ରଖିବାକୁ ପଡ଼ିଥିଲା ଏବଂ ତାକୁ ସ୍ୱାଧୀନ ନୈତିକ ମୂଲ୍ୟର କର୍ତ୍ତା କରିବାକୁ ପଡ଼ିଥିଲା। ଯେଣୁ ସେ କରିବ, ଏହା ଜାଣି ଯେ ସେ ପତିତ ହେବ, ଏବଂ ସେହି ବ୍ୟକ୍ତି ତାଙ୍କର ନିଜ ପ୍ରତିମୂର୍ତ୍ତିରେ ସେ କିପରି ପତିତ ହୋଇପାରେ। ତେବେ କଣ ଆପଣ ଦିବାଲୋକ ଦେଖୁଛନ୍ତି? ତେଣୁକରି ତାହାଙ୍କୁ ଏକ ଉପ ଉତ୍ପାଦ ତିଆରି କରିବାକୁ ପଡ଼ିଲା, ମୂଳ ସୃଷ୍ଟିରୁ କିଛି ଗୋଟାଏ ବିଷୟ। ତେବେ ଆପଣ ଏହା ଦେଖୁଛନ୍ତି, ବୁଝିଲେ? ଆପଣ ସେଠାରେ ଆସନ୍ତି, ବୁଝିଲେ? ତାପରେ ତାହା ହିଁ ଅଟେ ଯାହାକି ପତିତ ହେଲା। ସେ ଏହାକୁ ତିଆରି କଲେ, ଏହା ଜାଣି ଯେ ତାହା ପତିତ ହେବ, ଏବଂ ଏହାକୁ ଅନାଦରର ପାତ୍ର ହେବା ପାଇଁ ଶୈତାନର ହାତରେ ଦେଇ ଦିଆଗଲା। ଆଜି ଆଦର କେଉଁଠାରେ ଦିଆଯାଇଅଛି ଆପଣ ସେ ବିଷୟରେ ଚିନ୍ତା କରନ୍ତୁ। ତେବେ ଧ୍ୟାନ ସହକାରେ ଶୁଣନ୍ତୁ। ତେବେ ପୁନର୍ବାର ସେହି ସ୍ତ୍ରୀ କାହିଁକି ଏହିପରି ଭାବରେ ପରିକଳ୍ପିତ ହୋଇଥିଲେ ଏବଂ ଅନ୍ୟ ମାଇମାନଙ୍କ ପରି ନୁହେଁ? ସେ ସ୍ତ୍ରୀ କାହିଁକି ଏହିପରି ଭାବରେ ପରିକଳ୍ପିତ ହୋଇଥିଲେ ଏବଂ ଅନ୍ୟ ମାଇମାନେ ନୁହନ୍ତି? ଅନ୍ୟ କୌଣସି ମାଇମାନେ ସେହିପରି ଭାବରେ ପରିକଳ୍ପିତ ହୋଇନଥିଲେ, ଆଜି ସେମାନେ ନୁହନ୍ତି। ସେମାନେ ହୋଇପାରନ୍ତି ନାହିଁ, ସେହିପରି ଭାବରେ ତିଆରି ହୋଇନାହିଁ ବୋଲି ସେ ତା କରିପାରିବ ନାହିଁ। ତେବେ ସେ କାହିଁକି ଏହି ନାରୀକୁ ଅନ୍ୟ ମାଇମାନଙ୍କ ପରି ଏକ ସ୍ତ୍ରୀ ଭାବରେ ତିଆରି କଲେ ନାହିଁ, ଯେପରିକି ସେ ଠିକ ସେହି ସମାନ ଭାବରେ ରୁହନ୍ତା, କେବଳ ତାହାର ଶିଶୁମାନଙ୍କୁ ଦେଖାଶୁଣା କରିପାରନ୍ତା, ତାପରେ ସେ ତାର ସ୍ୱାମୀକୁ ଗ୍ରହଣ କରନ୍ତା ଏବଂ ରୁହନ୍ତା, ଏବଂ ଯେତେବେଳେ ତାର ଶିଶୁ କରିବାର ସମୟ ଆସନ୍ତା, ସେ ତାର ସନ୍ତାନମାନଙ୍କୁ ଜନ୍ମ ଦିଅନ୍ତା। ସେ ତାକୁ ଏହିପରି କାହିଁକି କଲେ? ମୁଁ ଏହି ଶବ୍ଦଗୁଡ଼ିକୁ କହିପାରେ ନାହିଁ, ଏବଂ ଆପଣମାନେ ବୁଝୁଛନ୍ତି ଯେ ମୁଁ କଣ କହୁଅଛି। କଣ ଆପଣ ନୁହନ୍ତି କି? ଯଦି ଆପଣ ବୁଝିପାରୁଛନ୍ତି ତେବେ କୁହନ୍ତୁ ଆମେନ୍। ହଁ, ବୁଝିଲେ? ଏଠାରେ ଯୁବା ଝିଅମାନେ ଏବଂ ଯୁବା ପିଲାମାନେ ବସିଛନ୍ତି, ଦେଖନ୍ତୁ। ମାତ୍ର ଆପଣ ଜାଣନ୍ତି, ସେହି ପଶୁକୁ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟକୁ ଆସିବାକୁ ଅଛି, ତାପରେ ତାର ସାଥୀ, ତେବେ ତାହା ହିଁ ସବୁକିଛି ଅଟେ। ମାତ୍ର ଜଣେ ସ୍ତ୍ରୀ ଏହା ଯେକୌଣସି ସମୟରେ, ଏବଂ ସେ ତାକୁ ଏହିପରି କାହିଁକି କଲେ? ତେବେ ତାହାଙ୍କର ମହାନ କାର୍ଯ୍ୟକ୍ରମକୁ ଉନ୍ମୋଚିତ ହେବାର ଦେଖନ୍ତୁ। ଯେତେବେଳେ କି ଆମେମାନେ ବର୍ତ୍ତମାନ ଏହା ଦେଇ ଏଠାରେ ଗତି କରୁଅଛୁ, ଠିକ୍ ସେତିକି ସିଦ୍ଧ ଭାବରେ ଯେତିକି ତାହା ସିଦ୍ଧ ହୋଇପାରେ। ଅନ୍ୟ ଦିନ ପର୍ଯ୍ୟନ୍ତ ମୁଁ ଏହା ଜାଣିନଥିଲି କାହିଁକି ସେ ତାକୁ ତାଙ୍କର ଅନ୍ୟ ମାଇମାନଙ୍କ ପରି ଆରମ୍ଭରେ ସେହିପରି କଲେ ନାହିଁ, କାରଣ ଏହା ତାଙ୍କ ପାଇଁ ଅସ୍ୱାଭାବିକ ହେବ। ସେ ସମସ୍ତ ଶୁଦ୍ଧତାର ନିର୍ଝର ଅଟନ୍ତି। ସେହି କାରଣରୁ ହିଁ ସେ ଶୈତାନକୁ ସେ ସ୍ତ୍ରୀକୁ ଅଧିକାର କରିବା ପାଇଁ ଦେଲେ, ଯାହାକି ସେ ବିକୃତିରେ କରିଥିଲା। ଏହିପରି ଏକ ପ୍ରାଣୀ ତାହାଙ୍କ ପାଇଁ ମୂଳତଃ ପରିକଳ୍ପନାରେ ସ୍ୱାଭାବିକ ହେବ ନାହିଁ। ତାହାଙ୍କର ସମସ୍ତ କାର୍ଯ୍ୟ ଯାହା ସେ ମୂଳରେ ପରିକଳ୍ପନା କରିଥିଲେ ନିରନ୍ତରତାରେ ଅଛି। ତାହାଙ୍କର ସମସ୍ତ ମୂଳ କାର୍ଯ୍ୟଗୁଡ଼ିକ ନିରନ୍ତରତାରେ ଥିଲା। ସେହି ମାଇ କୁକୁର, ସେହି ଅଣ୍ଡିରା କୁକୁର, ଦେଖନ୍ତୁ, ମାଇ ଗାଈ, ସେହି ଅଣ୍ଡିରା ଗାଈ, ସବୁକିଛି ନିରନ୍ତରତାରେ ଅଛି। ସମସ୍ତ ପ୍ରକୃତି ନିରନ୍ତରତାରେ ଅଛି। ବୀଜ ମରିଯାଏ, ଭୂମିକୁ ଯାଏ, ମୃତ୍ୟୁ, ସମାଧି, ପୁନରୁତ୍ଥାନ ପରି। ସେହି ରସ ଗୋଟିଏ ଗଛରୁ ତଳକୁ ଚାଲିଯାଏ, ଏହାର ପତ୍ର ଝଡ଼ିଯାଏ, ପରବର୍ତ୍ତୀ ବର୍ଷ ଏକ ନୂତନ ପତ୍ରର ପୁନରୁତ୍ଥାନ ସହିତ ଫେରିଆସେ। ଦେଖନ୍ତୁ, ମୋର କହିବାର ଅର୍ଥ କ'ଣ? ପରମେଶ୍ୱରଙ୍କ ସମସ୍ତ ବିଷୟ, ଏପରିକି ପ୍ରକୃତି, ସବୁକିଛି ଏକ ନିରନ୍ତରତାରେ, ଐକ୍ୟତାରେ ଅଛି। ଏବଂ ଏଠାରେ ଜଣେ ଅଛି ଯିଏକି ପରମେଶ୍ୱରଙ୍କ ନିରନ୍ତରତା ମଧ୍ୟରୁ ବାହାରେ ଅଟେ। ପ୍ରକୃତି ଏହିପରି ପରିକଳ୍ପିତ ହୋଇଅଛି ଯେ ଏହା ପାପ କରିପାରେ ନାହିଁ। ଚିନ୍ତା କରନ୍ତୁ, ପରମେଶ୍ୱରଙ୍କ ମୂଳ ସୃଷ୍ଟି ପାପ କରିପାରିବ ନାହିଁ। ଓ କଣ ଆପଣମାନେ ବର୍ତ୍ତମାନ ଏଠାରେ ଏହି ଦୃଶ୍ୟରେ ଏହାକୁ, ମଣ୍ଡଳୀର ବିକୃତିକୁ ଦେଖୁନାହାନ୍ତି କି? ସେ ମୂଳ ହେଉଛି ପରମେଶ୍ୱରଙ୍କ ବାକ୍ୟ। ପରମେଶ୍ୱରଙ୍କ ଠାରେ କୌଣସି ପାପ ନାହିଁ। ଦେଖନ୍ତୁ, ମୋର କହିବାର ଅର୍ଥ କ'ଣ? ଏଠାରେ ଏକ ପ୍ରାଣୀ ଅଛି ଯାହାକି ଏକ ବିକୃତି ଦ୍ୱାରା ଅସ୍ତିତ୍ୱକୁ ଆସିଲା। ପରମେଶ୍ୱର ଏକ ମଣ୍ଡଳୀ କରିବାକୁ ଯାଉଅଛନ୍ତି, ମାତ୍ର ଏହି ବିକୃତ ବିଷୟକୁ ଦେଖନ୍ତୁ ଯାହାକି ସେମାନଙ୍କ ପାଖରେ ଏଠାରେ ଅଛି। ପରମେଶ୍ୱରଙ୍କ ପାଖରେ ଅଣ୍ଡିରା ଏବଂ ମାଈ ଅଛନ୍ତି, ମାତ୍ର ଏହି ସ୍ତ୍ରୀକୁ ଦେଖନ୍ତୁ ଯେ ଏହାର ସେହି ଲକ୍ଷଣ ଗୁଡିକ ଠିକ୍ ଏହା ଦର୍ଶାଇ ଥାଏ ଯେ ପରମେଶ୍ୱରଙ୍କ ମନରେ କଣ ଥିଲା। ଆମେମାନେ ଗୋଟିଏ ଘଣ୍ଟା କିମ୍ବା ଦୁଇ ଘଣ୍ଟା ନେଇପାରିବା ଏବଂ ତାହାକୁ ଭାଙ୍ଗି ପାରିବା। ସେ ଏହି ପ୍ରାଣୀକୁ ସେହି ଉଦ୍ଦେଶ୍ୟରେ ନିର୍ମାଣ କରିଥିଲେ। ସେ ପ୍ରାଣୀଟିକୁ ନିର୍ମାଣ କଲେ ଏବଂ ହୁଗୁଳା ଛାଡ଼ିଦେଲେ ଯେପରିକି ଶୈତାନ ତାକୁ ଧରିପାରିଥିଲା ଏବଂ ସେ ତାହା କଲା। ସେବେ ମଧ୍ୟ ତାକୁ ଧରି ରହିଅଛି। ଭଲ ହୋଇଥାନ୍ତା ଯେ ସେ ମଧ୍ୟ ପୁରୁଷ ପରି କୃଷ ନିକଟକୁ ଦୌଡ଼ି ପଳାଇ ଯାଇଥାନ୍ତା। ଧ୍ୟାନ ଦିଅନ୍ତୁ ଯେ ସମସ୍ତ ପ୍ରକୃତି ନିରନ୍ତରତାରେ ଗତି କରିଥାଏ। ଯଦି ସେ ସ୍ତ୍ରୀକୁ ସେ ସମାନ ମୂଳ ସୃଷ୍ଟିରେ ତିଆରି କରିଥାନ୍ତେ ତେବେ କୌଣସି ପାପ ନଥାନ୍ତା। କାରଣ ସେ ସ୍ତ୍ରୀ ଏହା କରିପାରିନଥାନ୍ତା। ସେ ଏହା କରିପାରିନଥାନ୍ତା। ସେ ତ ମୂଳ ସୃଷ୍ଟିର ଏକ ବିକୃତି ଅଟେ। ସେହିପରି ସମସ୍ତ ପାପ ହେଉଛି ପ୍ରକୃତ ସତ୍ୟର ଏକ ବିକୃତି। ମିଥ୍ୟା କଣ ଅଟେ? ସତ୍ୟର ବିକୃତି। ବ୍ୟଭିଚାର କଣ ଅଟେ? ସଠିକ କାର୍ଯ୍ୟର ବିକୃତି। ତେଣୁ ସେଠାରେ ସେହି ବିକୃତ ପ୍ରାଣୀ ଅଛି। ସେଠାରେ ସେହି ବିକୃତ ସମ୍ପୂର୍ଣ୍ଣ ବିଷୟ ଅଛି ଏବଂ ସମଗ୍ର ବିଷୟଟି ପାପ ବନାନ କରାଯାଏ, ଯାହାକି ଠିକ ସେହିଠାରେ ପଡ଼ି ରହିଅଛି। ସେଥିପାଇଁ ପ୍ରଶ୍ନଟି ବହୁତ ବଡ଼ ଅଟେ। ମଣିଷକୁ ପ୍ରତାରଣା କରିବା ପାଇଁ ଜଣେ ମନୁଷ୍ୟରୁ ନିର୍ମିତ କେବଳ ଗୋଟିଏ ଖଣ୍ଡ ଟୁକୁରା ପରମେଶ୍ୱର ଏହାକୁ ନିର୍ମାଣ କଲେ। ଠିକ ଏଠାରେ ଏହାକୁ ପ୍ରମାଣିତ କରିଅଛୁ। ତାହା ହିଁ ଅଟେ ଯେଉଁଥିପାଇଁ ସେହି ସ୍ତ୍ରୀ ତିଆରି କରାଯାଇଥିଲା। ଜଣେ ଅନୈତିକ ସ୍ତ୍ରୀ ଲୋକ ପୃଥିବୀର ସବୁଠୁ ନିମ୍ନ ବସ୍ତୁ ଅଟେ, ଯାହାକି ଚିନ୍ତା କରାଯାଇପାରେ। ଯୁବା ମହିଳାମାନେ ଏହାକୁ କ୍ଷମା କରନ୍ତୁ, ସେ ଆଉ କିଛି ନୁହେଁ ବରଂ କେବଳ ଏକ ମାନବ ଅଳିଆ ଗଦା, ଏକ ଯୌନ ଅନାବରଣର ବିଷୟ। ତାହା ହିଁ ଅଟେ ଯାହାକି ସବୁକିଛି। ଜଣେ ଅନୈତିକ ସ୍ତ୍ରୀ ଏକ ମାନବୀୟ ଯୌନ ଅଳିଆ ଗଦା, ଏକ ପ୍ରଦୂଷଣ, ଯେଉଁଠାରେ କି ଅପରିଷ୍କାର, ମଇଳା, ବିରକ୍ତିକର, ନିମ୍ନ ସ୍ତରର ଆବର୍ଜନା ତାଦ୍ୱାରା ନିଷ୍କାସିତ ହୁଏ। ସେ କଣ ପାଇଁ ଏହିପରି ତିଆରି ହୋଇଅଛି? ପ୍ରତାରଣା ପାଇଁ। ପୃଥିବୀରେ ରହିଥିବା କଦାଚିତ ପ୍ରତ୍ୟେକ ପାପ ଜଣେ ସ୍ତ୍ରୀ ଲୋକ ଦ୍ୱାରା ଘଟିଥିଲା ଏବଂ ବର୍ତ୍ତମାନ ହିଁ ଶିକାଗୋରୁ ଜଣେ ବିଶ୍ଳେଷକ, ଜଣେ ମହିଳା ଏହି ବିବୃତ୍ତିକୁ ଲେଖିଥିଲେ। ସେହି ପୋଲିସ ଦଳ ଯିଏକି ଯୁକ୍ତରାଷ୍ଟ୍ରର ମହାନଗରରେ ସେମାନେ ପିଛା କରନ୍ତି, ଯେ ଯୁକ୍ତରାଷ୍ଟ୍ରରେ ଯେକୌଣସି ରୂପରେ କରାଯାଇଥିବା ପ୍ରତ୍ୟେକ ଅପରାଧର 98% ଏଥିରେ ଜଣେ ମହିଳା ସଂଲଗ୍ନ ଅଟନ୍ତି କିମ୍ବା ଏହା ପଛରେ ଥାନ୍ତି। ତେବେ ମୁଁ ଏହା ସବୁ ଏଇଥିପାଇଁ କହୁଅଛି ଯେ ଶେଷରେ ଏଠାରେ ଗୋଟିଏ ବିଷୟ ନିକଟକୁ ଆସିପାରେ, ଯେପରିକି ଆପଣମାନେ ଏହା ଦେଖିପାରନ୍ତି ଯେ ମାମଲାଟି କ'ଣ ଅଟେ। ସେ ପ୍ରତାରଣା କରିବା ନିମନ୍ତେ ତିଆରି ହୋଇଥିଲେ, ଯେପରିକି ଆରମ୍ଭରେ ସେ ଆଦମଙ୍କୁ କରିଥିଲେ, ତାଙ୍କୁ କହିଥିଲେ ଯେ ଫଳଟି ସୁଖଦ ଥିଲା ଏବଂ ଇତ୍ୟାଦି, ତାଙ୍କୁ ପ୍ରତାରଣା କରିବା ପାଇଁ ଏବଂ ତାଙ୍କୁ ବାକ୍ୟରୁ ଦୂରେଇ ନେବା ପାଇଁ। ଠିକ ସେହିପରି ଭାବରେ ମଣ୍ଡଳୀ ଆଜି କରେ ସେ ସମାନ ବିଷୟ। ମାତ୍ର ତେବେ ତାପରେ ସେ ତାହା ଉପରେ କର୍ତ୍ତୃତ୍ୱ କରିବାକୁ ସେ ସ୍ତ୍ରୀର ଶାସକ ହେଲେ। ତେବେ ଏହି ଦିନରେ, ଗର୍ଭଧାରଣର ଏହି ଦିନରେ, ତାହା କି ଏକ ପାର୍ଥକ୍ୟ ଅଟେ? ସେହି ପୁରୁଷ ସେ ସ୍ତ୍ରୀର ଶାସକ ହେବା ପରିବର୍ତ୍ତେ ସେହି ସ୍ତ୍ରୀ ତାର ଈଶ୍ୱର ହୋଇଯାଇଅଛି। ନିଶ୍ଚିତରେ ସେ ସ୍ତ୍ରୀ ସେହି ପୁରୁଷକୁ ଶାସନ କରେ। ବର୍ତ୍ତମାନ ଆପଣ ବୋଧହୁଏ ଭଲ ଭାବରେ ବୁଝିପାରିବେ ଯାହା ଉପରେ ମୁଁ ଆଘାତ କରି ଆସୁଅଛି। ତାର ସୌନ୍ଦର୍ଯ୍ୟ ଏବଂ ତାର ଯୌନ ନିୟନ୍ତ୍ରଣ ଦ୍ୱାରା, ତାର ଆକୃତି ଯାହା ତାକୁ ଶୈତାନ ଦ୍ୱାରା ଦିଆଯାଇଥିଲା, ସେ ଉପ ଉତ୍ପାଦ ଯାହା ଶୈତାନ କରିଥିଲା, ତାକୁ ପରମେଶ୍ୱରଙ୍କ ପୁତ୍ରଗଣଙ୍କୁ ପ୍ରତାରଣା କରିବା ପାଇଁ ପଠାଯାଇଅଛି ଏବଂ ଶୈତାନ ପାଖରେ ଥିବା ଅନ୍ୟ କୌଣସି ଅସ୍ତ୍ର ଅପେକ୍ଷା ସେ ସ୍ତ୍ରୀ ସେମାନଙ୍କ ମଧ୍ୟରୁ ଅଧିକକୁ ନରକକୁ ପଠାଇପାରେ। ତା ଅବିକଳ ଠିକ। ମୁଁ ବର୍ତ୍ତମାନ ଅନୈତିକ ବିଷୟରେ କହୁଅଛି, ଆପଣ ଭଉଣୀମାନଙ୍କ ବିଷୟରେ ନୁହେଁ। ଆମେ ଆପଣଙ୍କୁ ଆପଣମାନଙ୍କର ଯଥାସ୍ଥାନ କିଛି ମିନିଟ୍ ଏଠାରେ ପରମେଶ୍ୱରଙ୍କ ବାକ୍ୟରେ ଦେବୁ। ଏହା ଆରମ୍ଭରୁ ପରମେଶ୍ୱରଙ୍କ ଯୋଜନାରେ ଥିଲା। ତେବେ ଆଜି ଏହା କରିବା ପାଇଁ ଆମେରିକାର ଈଶ୍ୱର କ'ଣ ଆପଣମାନଙ୍କର ମନେ ଅଛି ଯେ ଅନେକ ବର୍ଷ ପୂର୍ବରୁ ଆରାଧନାରେ ମୁଁ ତାହା ଉପରେ ପ୍ରଚାର କରିଥିଲି। ଏହି ଆଧୁନିକ ଦିନର ଈଶ୍ୱର, ମେକଅପ୍ ଲଗାଇ ସେଠାରେ ବସିଥିବା ଜଣେ ସାନ ଆଧୁନିକ ରଙ୍ଗ ଢଙ୍ଗର ମହିଳା ଏବଂ ପୋଷାକଟି ତାର ଆଣ୍ଠୁ ଉପରେ ଟାଣି ହୋଇ ରହିଥିଲା ଏବଂ ସେହିପରି ବିଷୟ ପ୍ରଭୃତି ମୁଁ କହିଲି, ଦେଖ ତୁମର ଈଶ୍ୱର। ଏବଂ ତା ଠିକ ସେ ପ୍ରତ୍ୟେକ ବିଜ୍ଞାପନରେ ଅଛି, ଅଧା ଉଲଗ୍ନ, ସେ ରାସ୍ତାରେ ସେ ସମାନ ଭାବରେ ଅଛି। ଯୀଶୁ କହିଲେ, ଆଦ୍ୟରୁ ହିଁ ଏହା ଶୈତାନର ଏକ ଉପକରଣ ଅଟେ। ବୁଝିଲେ, ଆମେ ଦେଖୁ ଯେ ବର୍ତ୍ତମାନ ଏହା ସେହିପରି ଅଟେ ଏବଂ ଆଦ୍ୟରୁ, ଏବଂ ସେ ଯାହା ବିଷୟରେ କହୁଛନ୍ତି। ତେବେ ପ୍ରତିମା ପୂଜକମାନେ ତାକୁ ଏକ ଈଶ୍ୱର ଭାବରେ ଉପସ୍ଥାପିତ କରୁଥିଲେ, କଣ ଆପଣମାନେ ତାହା ଜାଣନ୍ତି? ଏକ ଦେବୀ ଭାବରେ, ନିଶ୍ଚିତରେ ସେମାନେ ତାକୁ ଏକ ଦେବୀ କରିଥାନ୍ତି, କାରଣ ସେମାନଙ୍କର ଉପାସନାରେ ସେମାନେ ଯୌନକ୍ରିୟାମାନ ରଖିଥିଲେ। ସେମାନେ ଦାବି କରନ୍ତି ଯେ ସେ ସୃଷ୍ଟିକର୍ତ୍ତା ଅଟନ୍ତି, ସେ ନିଜ ଗର୍ଭରେ ବୀଜ ବହନ କରିଥିଲେ ଏବଂ ସୃଷ୍ଟି କରିଥିଲେ। ତାହା ଏକ ମିଥ୍ୟା ଅଟେ। କେବଳ ଜଣେ ହିଁ ସୃଷ୍ଟିକର୍ତ୍ତା ଅଛନ୍ତି ଏବଂ ସେ ହେଉଛନ୍ତି ପରମେଶ୍ୱର। ମାତ୍ର କ'ଣ ଆପଣମାନଙ୍କୁ ସେଠାରେ ପାଉଲଙ୍କୁ ମନେ ଅଛି କି? ଏଫିସର ଡାଏନା ଏକ ପଥରର ପ୍ରତିମା କହିଲେ ସ୍ୱର୍ଗର ଦେବୀ ତଳେ ନିକ୍ଷେପ କରାଗଲେ। କ'ଣ ଆପଣ ଦେଖୁନାହାନ୍ତି ଯେ ପ୍ରତିମା ପୂଜା କିପରି ହୁଏ? ଏବଂ ଆମ୍ଭେମାନେ ଏହା ନ ଜାଣି ପୁଣି ଥରେ ସିଧାସଳଖ ସେହି ପ୍ରତିମା ପୂଜା ନିକଟକୁ ସ୍ତ୍ରୀମାନଙ୍କ ପାଖକୁ ଫେରି ଯାଉଅଛୁ। ପୃଥିବୀରେ ଥିବା ସବୁଠୁ ନିମ୍ନ ଶ୍ରେଣୀର ପ୍ରାଣୀ ନାରୀ ଉପାସନା। ସେ ପୁରୁଷକୁ ଯେପରି ଇଚ୍ଛା କରେ ସେହିପରି ଭାବରେ କୌଣସି ଉପାୟରେ ଘୁରାଇ ଦେବ, ଏବଂ ଏହା ନ ଜାଣି ଯେ ସମସ୍ତ ସୌନ୍ଦର୍ଯ୍ୟ ବାହାରେ ଥାଏ, ସେହି ନରକ ଭିତରେ ଥାଏ। ସୋଲୋମନ କହିଲେ ତାର ଫାଟକମାନ ନରକର ଦ୍ୱାର ଅଟେ। ତେବେ ଆମେ ଏଠାରେ ସ୍ପଷ୍ଟ ଭାବରେ ଦେଖୁଅଛୁ ଯେ ପ୍ରକାଶିତ ବାକ୍ୟ ଦ୍ୱିତୀୟ ପର୍ବ ଏବଂ ତାର 15 ପଦରେ ଯୀଶୁ ଯାହା କହିଥିଲେ ନିକୋଲାତୀୟ ମତବାଦ ବିଷୟରେ, ସେହି ମଣ୍ଡଳୀର ଆଗମନ ବିଷୟରେ, ଯିଏକି ନିଜକୁ ବାକ୍ୟଠାରୁ ଦୂରେଇ ନେଇ ଯାଉଅଛି। ଆହୁରି ମଧ୍ୟ ଆମେ ଏଠାରେ ସ୍ପଷ୍ଟ ଭାବରେ ଏହି ଅଶ୍ଳୀଳ ଅଧାର୍ମିକ ମନ୍ଦ କାର୍ଯ୍ୟକ୍ରମ ଗୁଡ଼ିକୁ, ଯାହାକି ଆମର ଟେଲିଭିଜନରେ ଆସିଥାଏ, ହଲିଉଡ୍ ସିନେମା ଜଗତର କାମାସକ୍ତ ରାଣୀମାନଙ୍କୁ ଦେଖିପାରୁ। ଆମେ ଏହି ସହରର ଆବର୍ଜନାକୁ ଦେଖିପାରୁ, ଯେପରିକି ଏହି ସାନ ପିଲାମାନେ, ଛୋଟ ବୟସର ଝିଅମାନେ ଏଠାରେ ରାସ୍ତାରେ ଉପର ତଳକୁ ଚାଲୁଥାନ୍ତି, ଛୋଟ ଛୋଟ ଚିପା ପୋଷାକ ଗୁଡ଼ିକ ସହିତ ଚାରିପାଖରେ ମୋଡ଼ି ହୋଇ, ଏବଂ ଏହା ସେମାନଙ୍କୁ ବରଫ ଭଳି ଜମେଇ ଦେଇ ମାରିବା ପାଇଁ ଯଥେଷ୍ଟ ଥଣ୍ଡା ଅଟେ। ସେମାନେ ଜାଣନ୍ତି ନାହିଁ ଯେ ତାହା ତ ଶୈତାନ ଅଟେ ଯାହାକି ଏହା କରୁଅଛି। ସେମାନେ ଏକ ମନ୍ଦ ଆତ୍ମାରେ ଗ୍ରସିତ ଅଟନ୍ତି ଏବଂ ଜାଣନ୍ତି ନାହିଁ। ଆପଣ ଜଣେ ମାଈ କୁକୁରକୁ ତାହା କରୁଥିବାର ଦେଖନ୍ତି ନାହିଁ, କ'ଣ ଦେଖନ୍ତି କି? ଆପଣ ଅନ୍ୟ କୌଣସି ମାଈ ପ୍ରାଣୀକୁ ତାହା କରୁଥିବାର ଦେଖନ୍ତି ନାହିଁ, ଏବଂ ଉତ୍ତମ ଯେ ଏପରିକି ଅନ୍ୟ କୌଣସି ଅଣ୍ଡିରା ପ୍ରାଣୀ ମଧ୍ୟ ତା ନିକଟକୁ ଚାଲିକି ନ ଯାଏ। ଦେଖନ୍ତୁ, ତେବେ କ'ଣ ଆପଣ ସେ ଚିତ୍ରକୁ ପାଇଲେ? ପ୍ରଭୁଙ୍କ ଇଚ୍ଛା ହେଲେ ଆମେ ଅଳ୍ପ କ୍ଷଣ ମଧ୍ୟରେ କିଛି ବିଷୟକୁ ଉପସ୍ଥାପନ କରିବା। ତେବେ ଆପଣ ନିକୋଲାତୀୟମାନଙ୍କୁ ଦେଖନ୍ତୁ, ଆପଣ ସେମାନଙ୍କର ମତବାଦକୁ ଦେଖନ୍ତୁ, ଆପଣ କିଶୋର ବୟସର ସେହି ରାଣୀମାନଙ୍କୁ ଦେଖନ୍ତୁ। ସେମାନେ ଏହି ରାସ୍ତାରେ ଏମାନଙ୍କୁ ବସ୍ତ୍ରହୀନ ସ୍ତ୍ରୀ ବୋଲି ଡାକନ୍ତି। ଜଣେ ବସ୍ତ୍ରହୀନ ସ୍ତ୍ରୀକୁ ଦେଖିବା ପାଇଁ ସେ ପାର୍ଶ୍ୱରେ କୌଣସି ଏକ ଅଶ୍ଳୀଳ ପ୍ରଦର୍ଶନୀକୁ ଯିବାକୁ ପଡୁଥିବ। କେବଳ ନିଜର ଆଖିକୁ ଖୋଲନ୍ତୁ, ରାସ୍ତାରେ ଦେଖନ୍ତୁ, ତାହା ହିଁ ସବୁକିଛି ଅଟେ ଯାହାକି ଆପଣମାନଙ୍କୁ ବର୍ତ୍ତମାନ କରିବାକୁ ପଡ଼ିଥାଏ। ସମଗ୍ର ବିଷୟ ଏକ ବସ୍ତ୍ରହୀନ ସ୍ତ୍ରୀ ଅଟେ ନିଶ୍ଚିତରେ। ସେମାନେ ଏହା କ'ଣ ପାଇଁ କରନ୍ତି? କାମାତୁର କରିବାକୁ, ପ୍ରଲୋଭନ କରିବାକୁ, ତାହା ହିଁ କେବଳ ମାତ୍ର ବିଷୟ ଯାହା ପାଇଁ କି ସେ ତାହା କରିପାରେ। ସେ ଏହା କରେ କାରଣ ସେ ଅଶୁଚି ଅଟେ। ସେ ଏହା କରେ କାରଣ ସେ ସେହିପରି ତିଆରି ହୋଇଅଛି। ସେ ଏହା ଅନୁଭବ କରେ ନାହିଁ ଯେ ସେ ସୈତାନର ହାତରେ ଏକ ସାଧନ ଅଟେ, ଏବଂ ତାହା ହିଁ ଅଟେ ଯାହାକି ସେ ଅଟେ। ଏପରିକି ଆଜି ଆମ ବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ସେମାନେ ଯୌନକ୍ରିୟା ବିଷୟରେ ଶିକ୍ଷା ଦେଉଅଛନ୍ତି। ନାରୀ ଉପାସନାର ଆମର କ୍ଷୟପ୍ରାପ୍ତ ଜଗତ, ମୁଁ ଜାଣେ ଯେ ସେମାନେ ତାହା ବିଶ୍ୱାସ କରିବାକୁ ଚାହାନ୍ତି ନାହିଁ। ଗୋଟିଏ ଦିନ ଛିଡ଼ା ହୋଇ କୌଣସି ପ୍ରକାରର ଭଜନ ଗାନ କରନ୍ତି ଓ ପ୍ରଭୃତି କରନ୍ତି, ଅସମ୍ପୂର୍ଣ୍ଣ ରାତି ସାରା ମହିଳାମାନଙ୍କ ସହିତ ଚାରିଆଡ଼େ ବୁଲିଥାନ୍ତି, ବୁଝିଲେ? ଠିକ୍ ଅଛି, ଯେତେବେଳେ କି ପରମେଶ୍ୱରଙ୍କ ଦୃଷ୍ଟିରେ ସେହି ବାକ୍ୟରେ ସେହି ସ୍ତ୍ରୀ ଲୋକଟି ପୃଥିବୀ ଉପରେ ପରମେଶ୍ୱର ରଖିଥିବା ସମସ୍ତ ପ୍ରାଣୀମାନଙ୍କ ମଧ୍ୟରୁ ସର୍ବନିମ୍ନ ସ୍ତରର ଅଟେ। ଲକ୍ଷ୍ୟ କରନ୍ତୁ, ସେଥିପାଇଁ ପରମେଶ୍ୱର ଆପଣ ବାକ୍ୟ ଶିକ୍ଷାଦାନ କରିବା ନିମନ୍ତେ ତାକୁ ବାରଣ କରନ୍ତି। ତା ଠିକ୍, ପ୍ରଥମ ତିମଥୀ 2:9-15, ମୁଁ ସ୍ତ୍ରୀକୁ ଶିକ୍ଷା ଦେବା ପାଇଁ ଅବା କର୍ତ୍ତାପଣ କରିବା ପାଇଁ ଅନୁମତି ଦେଇନାହିଁ, ବୁଝିଲେ? ଆହୁରି ପୁଣି ପ୍ରଥମ କରନ୍ଥୀୟ 14:34, ତୁମର ସ୍ତ୍ରୀ ଲୋକମାନେ ମଣ୍ଡଳୀର ନିରବ ରୁହନ୍ତୁ, ଯେଣୁ କଥା କହିବା ପାଇଁ ସେମାନେ ଅନୁମତି ପାଇନାହାନ୍ତି, ବରଂ ବ୍ୟବସ୍ଥାର ଉକ୍ତି ଅନୁସାରେ ସେମାନେ ବସିଭୂତା ହୋଇ ରୁହନ୍ତୁ। ମାତ୍ର ଆଜି ମଣ୍ଡଳୀ କ'ଣ କରେ? ସେମାନେ ସ୍ତ୍ରୀମାନଙ୍କୁ ପାଳକ, ସୁସମାଚାର ପ୍ରଚାରକ କରିଦିଅନ୍ତି, ଯେତେବେଳେ କି ବାଇବେଲ ଏହାକୁ ସମ୍ପୂର୍ଣ୍ଣ ଭାବରେ ବାରଣ କରେ। ଏବଂ ବାଇବେଲ କୁହେ ବ୍ୟବସ୍ଥାର ଉକ୍ତି ଅନୁସାରେ ଏହାକୁ କ୍ରମାଗତ ଭାବରେ ସମଗ୍ର ବିଷୟ ସହିତ ନିରନ୍ତରତାରେ ଗତି କରାଏ। ଠିକ୍ ଯେପରିକି ମେଷଶାବକ ଥିଲେ, ଗତକାଲି ରାତିରେ ଉପାସନାର ଏକମାତ୍ର ସ୍ଥାନ ତା ମେଷଶାବକଙ୍କର ପାତିତ ରକ୍ତ ତଳେ ଥିଲା, ଆଜି ଏହା ହିଁ ଏକମାତ୍ର ସ୍ଥାନ ଅଟେ ଖ୍ରୀଷ୍ଟଙ୍କଠାରେ। କେବଳ ମାତ୍ର ଉପାୟ ଯାହା ଆପଣ କରନ୍ତି ତାହା ହେଲା ତାହାଙ୍କ ନିକଟକୁ ଆସିବା। ତାହା ହିଁ ଉପାସନାର କରିବା ଏକମାତ୍ର ସ୍ଥାନ ଅଟେ। ଏହା ସବୁବେଳେ ସେହିପରି ହିଁ ଥିଲା। ଉପାସନା କରିବାର ଏକମାତ୍ର ସ୍ଥାନ ହେଉଛି ପାତିତ ରକ୍ତ ତଳେ। ଏଣୁକରି ବର୍ତ୍ତମାନ ଆମେ ଏହାର ସମ୍ପୂର୍ଣ୍ଣ ଚିତ୍ରକୁ ଆମ ପ୍ରତି ଉନ୍ମୋଚିତ ହେଉଥିବାର ଦେଖୁଅଛୁ। ସେହି ସ୍ତ୍ରୀ ସେଠାରେ ଅଛନ୍ତି, ସେଇଥିପାଇଁ ପରମେଶ୍ୱର ତାକୁ ଶିକ୍ଷାଦାନ କରିବାକୁ ଦିଅନ୍ତି ନାହିଁ, ମଣ୍ଡଳୀ ତାକୁ କିଛି କରିବାକୁ ଦିଅନ୍ତି ନାହିଁ, ମାତ୍ର ମୁଖକୁ ଆଚ୍ଛାଦିତ କରି ସ୍ଥିର ଭାବରେ ବସିବାକୁ ଦିଅନ୍ତି। ତେବେ କ'ଣ ଆପଣମାନେ ଦେଖିପାରୁଛନ୍ତି ଯେ ମୁଁ କାହିଁକି ସେହି ବିଷୟ ସବୁ କହିଥାଏ ଏବଂ କରିଥାଏ ଯାହା ମୁଁ କରିଅଛି? ଏହିସବୁ ବିଷୟ ମୋ ହୃଦୟରେ ଜାଣି ଭାଇ ଭଉଣୀମାନେ ମୁଁ ଜାଣେ ଭଉଣୀମାନେ ମୁଁ ଆପଣମାନେ ନିଜର ସ୍ଥାନ ପାଇଛନ୍ତି ଅଳ୍ପ କିଛି କ୍ଷଣରେ ଏବଂ ଅଦ୍ଭୁତ ଚରିତ୍ର ଯାହାକି ପରମେଶ୍ୱର ଆପଣଙ୍କ ଭିତରେ ଗଢିପାରିବେ ମାତ୍ର ମୁଁ କେବଳ ଅନ୍ୟ ପକ୍ଷରେ କହିବାକୁ ଚେଷ୍ଟା କରୁଛି ଏହା ଦେଖାଇବା ପାଇଁ ଯେ ଆପଣ ପ୍ରକୃତରେ ଆଦ୍ୟରେ କେଉଁଠାରୁ ଅଟନ୍ତି ଯୀଶୁ ଆମକୁ ଏହାକୁ ଖୋଜିବା ପାଇଁ ଆଦ୍ୟକୁ ଫେରିଯିବାକୁ କହିଥିଲେ ତାହିଁ ଅଟେ ଯାହାକି ଆମେମାନେ କରୁଅଛୁ ତେବେ ମୋତେ ଏହାର ଅନେକ ବିଷୟ ଉପରେ ମୁଖ୍ୟ ମୁଖ୍ୟ ବିନ୍ଦୁକୁ ସ୍ପର୍ଶ କରିବାକୁ ପଡିବ ଏବଂ ମୁଁ ଆଶା କରେ ଯେ ଆପଣ ତାହା ବୁଝିଯିବେ ଏବଂ ଆପଣ ଲୋକମାନେ ଯେଉଁମାନେ ଏହି ଟେପ୍କୁ ଶୁଣିବେ ମୁଁ ଆଶା କରେ ଯେ ଆପଣ ବୁଝିଯିବେ କେବଳ ଯାଆନ୍ତୁ ଏହା କେବଳ ଏହା ଦର୍ଶାଇବା ପାଇଁ ଅଟେ ଯେ ଯୀଶୁ କହିଥିଲେ ଆଦ୍ୟକୁ ଫେରିଯାଅ ଏବଂ ଖୋଜ ସମସ୍ତ ବିଷୟ ଆଦ୍ୟକୁ ଫେରି ଯାଆନ୍ତୁ ଆଜି ଆପଣ ଦେଖିପାରନ୍ତି କାହିଁକି ଲୋକମାନେ ସେମାନେ କୁହନ୍ତି ଯେ ମୁଁ ଜଣେ ସ୍ତ୍ରୀ ଘୃଣାକାରୀ ଅଟେ ତା ସତ୍ୟଠାରୁ ବହୁତ ଦୂରରେ ମୁଁ ନୁହେଁ ସେମାନେ ଡାକନ୍ତି ଜଣେ ସ୍ତ୍ରୀ ଘୃଣାକାରୀ ମନେ ରଖନ୍ତୁ ସେମାନେ ପାଉଲଙ୍କୁ ଜଣେ ସ୍ତ୍ରୀ ଘୃଣାକାରୀ ବୋଲି ଡାକିଥିଲେ କିଛି ସମୟ ପୂର୍ବରୁ ଜଣେ ମହିଳା ସେବକ କହିଲେ ଓ ଆପଣ ତ ବୃଦ୍ଧ ପାଉଲଙ୍କ ପରି ଅଟନ୍ତି ଯାହା ସବୁ ସେ କରିଥିଲେ ତାହା ହେଲା ଆମ ସ୍ତ୍ରୀମାନଙ୍କ ବିରୁଦ୍ଧରେ କହିବା ପରମେଶ୍ୱରଙ୍କ ଜଣେ ସାଧୁ ଯାହାଙ୍କୁ ସେହି ବାଇବଲ ସେହି ନୂତନ ନିୟମକୁ ଲେଖିବା ପାଇଁ ଅନୁମତି ଦିଆଯାଇଥିଲା ଏବଂ ତାଙ୍କ ବାକ୍ୟଗୁଡ଼ିକ ସହିତ ବିବାଦ କରୁ ସେ କହିଥିଲେ ଯଦି ସ୍ୱର୍ଗରୁ ଜଣେ ଦୂତ ସୁଦ୍ଧା ଆସି ଯାହା ମୁଁ କହିଅଛି ଏହା ବ୍ୟତୀତ ଅନ୍ୟ କୌଣସି ବିଷୟ ଶିକ୍ଷା ଦିଅନ୍ତି ତେବେ ସେ ଅଭିଶପ୍ତ ହେଉ ମହିଳା ପ୍ରଚାରକଙ୍କୁ ତ ଏକାକି ଛାଡି ଦିଅନ୍ତି ସେମାନେ କହିଥିଲେ ଯେ ଏଲିୟ ଜଣେ ସ୍ତ୍ରୀ ଘୃଣାକାରୀ ଥିଲେ ସେ ତ ବାସ୍ତବିକ ସ୍ତ୍ରୀ ଲୋକମାନଙ୍କର ଜଣେ ସ୍ତ୍ରୀ ଘୃଣାକାରୀ ନଥିଲେ ସେ କେବଳ ସେହି ଜିଜେବଲ ମାନଙ୍କୁ ପସନ୍ଦ କରୁନଥିଲେ ଏବଂ ଯଦି ତାହା ସେହିପରି ହୁଏ ତେବେ ପରମେଶ୍ୱରଙ୍କୁ ନିଶ୍ଚିତ ଭାବରେ ସେ ସମାନ ହେବା ଉଚିତ କାରଣ ସେ ହେଉଛନ୍ତି ସେହି ବାକ୍ୟ ଯାହାକି ଭବିଷ୍ୟତ ବକ୍ତାଙ୍କ ନିକଟକୁ ଆସିଥାଏ ତେଣୁ ଏହା ନିଶ୍ଚିତ ଭାବରେ ପରମେଶ୍ୱର ହେବା ଆବଶ୍ୟକ ସେ ସମାନ ଭାବରେ ତେଣୁ ଆପଣ ଦେଖନ୍ତୁ ସେ ମୂଳ ସୃଷ୍ଟିକୁ ଜାଣନ୍ତି ଆଦ୍ୟରୁ ସେ କହିଥିଲେ ଆଦ୍ୟରୁ ସେମାନେ ଭବିଷ୍ୟତ ବକ୍ତାମାନ ଥିଲେ ଯେଉଁମାନଙ୍କ ପାଖକୁ ବାକ୍ୟ ଆସିଥିଲା ଏବଂ ସେ ସ୍ତ୍ରୀକୁ ପୁରୁଷ ପାଇଁ ନିର୍ମାଣ କରିଥିଲେ ଏବଂ ତା ପାଇଁ ପୁରୁଷକୁ ନୁହେଁ କଣ ଆପଣ ଜାଣିଛନ୍ତି କି ଯେ ସ୍ତ୍ରୀ ପୁରୁଷ ପାଇଁ ନିର୍ମାଣ କରାଯାଇଥିଲେ ପୁରୁଷ ସ୍ତ୍ରୀ ପାଇଁ ନୁହେଁ କେତେ ଜଣ ତାହା ଜାଣନ୍ତି ବାଇବେଲ ତାହା ହିଁ ଶିକ୍ଷା ଦିଏ ଠିକ ଅଛି ତାକୁ ପୁରୁଷର ଭିତରେ ଏକ ସ୍ଥାନ ଦିଆଯାଇଥିଲା ପତନ ପୂର୍ବ ସମସ୍ତ ସୃଷ୍ଟି ଉପରେ ସମାନ ଭାବରେ ମାତ୍ର ପତନ ପରେ ତେବେ ଏଠାରେ ଆମେ ବିଷୟକୁ ନେଇକି ଆସୁଅଛୁ ମାତ୍ର ପତନ ପରେ ପୁରୁଷ ତାର ଶାସକ ହେଲା ତେବେ ସେହି ମୂଳ ଆରମ୍ଭ ଶେଷ ହୋଇଯିବା ପରେ ସ୍ତ୍ରୀକୁ ସବୁ ବିଷୟରେ ନୀରବ ରହିବା ଆବଶ୍ୟକ ହେଲା ଯୀଶୁ କହିଲେ ଆଦ୍ୟରୁ ତାହା ସେପରି ନଥିଲା ସେତେବେଳେ ତା ସମୟ ଆରମ୍ଭ ହେଲା ଯେତେବେଳେ ପରମେଶ୍ୱର ଏହାକୁ ତାହାଙ୍କର ମୂଳ ସୃଷ୍ଟିରେ ପ୍ରଥମେ ରଚନା କଲେ ସମସ୍ତେ ଯେଉଁମାନେ ବୁଝୁଛନ୍ତି ପୁନର୍ବାର କୁହନ୍ତୁ ଆମେ ଆଦ୍ୟରେ ପରମେଶ୍ୱର କେବଳ ଗୋଟିଏ ପୁରୁଷ ଏବଂ ଗୋଟିଏ ସ୍ତ୍ରୀକୁ ସୃଷ୍ଟି କରିଥିଲେ କିନ୍ତୁ ତାପରେ ସେ ସ୍ତ୍ରୀକୁ ପ୍ରତାରଣା ପାଇଁ ସମସ୍ତ ପଶୁ ଅନ୍ୟ ସମସ୍ତ ପ୍ରାଣୀମାନଙ୍କଠାରୁ ଭିନ୍ନ ନିର୍ମାଣ କରାଯାଇଥିଲା ତେବେ ବର୍ତ୍ତମାନ ଦେଖନ୍ତୁ ଆଦ୍ୟରୁ ତାହା ସେହିପରି ନଥିଲା ସେ ନିର୍ମାଣ କରାଯାଇଥିଲେ ଯଦି ସେ ମୂଳ ଅବସ୍ଥାରେ ରହିଥାନ୍ତେ ତେବେ ସେ କେବେ ହେଲେ ପତିତ ହୋଇନଥାନ୍ତେ ମାତ୍ର ସେ ପତନ ଘଟାଇଲା ଏବଂ ବାଧା ସୃଷ୍ଟି କଲା ଯାହାକି ପରମେଶ୍ୱରଙ୍କ ସମଗ୍ର ନିରନ୍ତରତାକୁ ଭାଙ୍ଗିଦେଲା ଏବଂ ପୃଥିବୀ ଉପରେ ମୃତ୍ୟୁ ଦୁଃଖ ଏବଂ ଅନ୍ୟ ସମସ୍ତ ବିଷୟକୁ ଆଣି ପକାଇଲା ସେ ସେହିପରି ଭାବରେ ନିର୍ମାଣ ହୋଇଥିଲା ବର୍ତ୍ତମାନ ଧ୍ୟାନ ଦିଅନ୍ତୁ ତେବେ ଆରମ୍ଭ ପରେ ସମୟ ଆରମ୍ଭ ହେବା ପରେ ସେଠାରେ ପଛରେ ଏହା ଅନନ୍ତତା ଥିଲା ସମାପ୍ତ ହୋଇଗଲା ଧ୍ୟାନ ଦିଅନ୍ତୁ ହବା ଦ୍ୱାରା ସେହି ପତନ ଘଟାଇବା ପରେ ପତନ ପରେ ଆଉ ଏକ ନିୟମ ବାନ୍ଧିବାର ଆବଶ୍ୟକତା ଉପୁଜିଲା ତେବେ ଏହା ଆପଣଙ୍କୁ ଝୁଣ୍ଟି ପକାଇବାକୁ ଯାଉଅଛି ମାତ୍ର ମୁଁ ଆପଣଙ୍କୁ ଏହା ସତ୍ୟ ବୋଲି ପ୍ରମାଣ କରିବା ନିମନ୍ତେ ଶାସ୍ତ୍ରାଂଶ ଦେବାକୁ ଯାଉଅଛି ଧ୍ୟାନ ଦିଅନ୍ତୁ ପତନ ପରେ ଯୀଶୁ କହିଲେ ପରମେଶ୍ୱର ଆରମ୍ଭରେ ଗୋଟିଏ ପ୍ରକାର ସୃଷ୍ଟି କଲେ କିନ୍ତୁ ବର୍ତ୍ତମାନ ପତନ ପରେ ବର୍ତ୍ତମାନ ଆମେ ତାହାଠାରୁ ଅଧିକ ଆରପାରିକୁ ଯାଉଅଛୁ ସେହି ନିୟମ ସମକକ୍ଷ ଥିଲା କିନ୍ତୁ ବର୍ତ୍ତମାନ ପତନ ପରେ ସେଠାରେ ଆଉ ଏକ ନିୟମ ବନ୍ଧା ହେଲା ତେବେ ସେ ଆଉ ପୁରୁଷ ସହିତ ଶାସକ ନଥିଲା ପ୍ରତ୍ୟେକଙ୍କର ଏକ ଅଲଗା ନିୟମ ହେବା ଆବଶ୍ୟକ ଥିଲା ତେବେ ଆସନ୍ତୁ ଦେଖିବା ଯେ ତାହା ଠିକ୍ କି ନାହିଁ ଆସନ୍ତୁ ଆଦି ପୁସ୍ତକ 3 ନେବା ଏବଂ ଜାଣିବା ଯେ ଏହା ଠିକ୍ ଅଟେ କି ତେବେ ଯେତେବେଳେ କି ଆମେ ଆଗକୁ ବଢୁ କାରଣ ଆମେ ଏହି ବିଷୟଗୁଡ଼ିକ ଉପରେ ସକାରାତ୍ମକ ହେବାକୁ ଚାହୁଁ ସେଗୁଡ଼ିକ ଯେପରି ସଠିକ୍ ଭାବରେ ଶିକ୍ଷା ଦିଆଯାଏ ଏବଂ ସଠିକ୍ ଭାବରେ ବାହାରେ ଉପସ୍ଥାପିତ କରାଯାଏ ଯାହାଫଳରେ ବୋଧହୁଏ କି ଠିକ୍ ଏଠାରେ ଆମର ଅଳ୍ପ ସମୟ ରହିଛି ଯେହେତୁ ବର୍ତ୍ତମାନ ସେହି ବିଷୟର ଶେଷ ଭାଗକୁ ଯିବା ପାଇଁ ଆମେ ଶେଷଠାରୁ ବହୁତ ଦୂରରେ ନାହୁଁ ଯେପରିକି ଏହା ଦର୍ଶାଇବାକୁ ଯେ ଛାଡ଼ପତ୍ର ବିଷୟରେ ତାହା କାହିଁକି ଏବଂ କଣ ଅଟେ ଏବଂ ଇତ୍ୟାଦି ତେବେ ଆଦି ପୁସ୍ତକ ତୃତୀୟ ଅଧ୍ୟାୟ ଏବଂ ଆମେ ବର୍ତ୍ତମାନ ତୃତୀୟ ଏବଂ ଷୋହଳ ପଦରୁ ଆରମ୍ଭ କରିବା। ଆସନ୍ତୁ ଚଉଦ ପଦରୁ ଆରମ୍ଭ କରିବା। ତହୁ ସଦାପ୍ରଭୁ ସର୍ପକୁ କହିଲେ, ବର୍ତ୍ତମାନ ସେ ଏହାକୁ ଅଭିଶାପ ଦେବାକୁ ଯାଉଛନ୍ତି, ଏହି କାର୍ଯ୍ୟ କରିବା ହେତୁରୁ ତୁମ୍ଭେ ସମସ୍ତ ଗ୍ରାମ୍ୟ ବନ୍ୟ ପଶୁଠାରୁ ଅଧିକ ସାପଗ୍ରସ୍ତ ହେଲ। ତୁମ୍ଭେ ଆପଣା ପେଟ ଦେଇ ଗମନ କରିବ ଓ ଯାବଜ୍ଜୀବନ ଧୂଳି ଖାଇବ। ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ବୈରଭାବ ଜନ୍ମାଇବା। ସେ ତୁମ୍ଭର ମସ୍ତକକୁ ଆଘାତ କରିବ ଓ ତୁମ୍ଭେ ତାହାଙ୍କ ଗୋଇଠିକି ଆଘାତ କରିବ। ସେହି ପ୍ରତିଜ୍ଞାକାରୀ ସେ ସ୍ତ୍ରୀର ବଂଶ ଦେଇ ଆସୁଅଛି, ସେହି ମସିହ ମୁକ୍ତ କରିବା ନିମନ୍ତେ। ତହୁ ସେ ନାରୀଙ୍କି କହିଲେ, ତେବେ ଦେଖନ୍ତୁ ବର୍ତ୍ତମାନ ସର୍ପ ସହିତ ସେହି ନିୟମ ଅଛି, ଯାହାକି ତାହା ପୂର୍ବରୁ ଆରମ୍ଭରେ କିମ୍ବା ଆରମ୍ଭ ପୂର୍ବରୁ ସେମାନେ ସମସ୍ତେ ଠିକ ଥିଲେ। ତହୁ ସେ ନାରୀଙ୍କି କହିଲେ, ଆମ୍ଭେ ତୁମ୍ଭର ଗର୍ଭବେଦନା ଅତିଶୟ ବଢ଼ାଇବା, ତୁମ୍ଭେ ବ୍ୟଥାରେ ସନ୍ତାନ ପ୍ରସବ କରିବ, ପୁଣି ସ୍ୱାମୀ ପ୍ରତି ତୁମ୍ଭର ବାସନା ରହିବ, ସେ ତୁମ୍ଭ ଉପରେ କର୍ତ୍ତୃତ୍ୱ କରିବ, ଆଉ ଆଦୌ କୌଣସି ସମକକ୍ଷ ରହିବାର ନାହିଁ। ବର୍ତ୍ତମାନ ସେ ଠିକ ବୁଲି ପଡିଛି ଏବଂ ସେ କର୍ତ୍ତୃତ୍ୱକାରୀ ଅଟେ। ଆଉ ସେ ଆଦମଙ୍କୁ କହିଲେ, ଯେଉଁ ବୃକ୍ଷର ଫଳ ଖାଇବା ବିଷୟରେ ଆମ୍ଭେ ତୁମ୍ଭକୁ ଆଜ୍ଞା ଦେଇ କହିଥିଲୁ ତାହା ଖାଇବ ନାହିଁ, ତୁମ୍ଭେ ଆପଣ ଭାର୍ଯ୍ୟାର କଥା ଶୁଣି ତାହା ଖାଇଅଛ, ଏଣୁ ତୁମ୍ଭ ସକାଶୁ ଭୂମି ଆଦମ ସାପଗ୍ରସ୍ତ ହେଲେ ନାହିଁ। ତେବେ ଏଣୁ ତୁମ୍ଭ ସକାଶୁ ଭୂମି ସାପଗ୍ରସ୍ତ ହେଲା, ତୁମ୍ଭେ ଯାବଜ୍ଜୀବନ କ୍ଲେଶରେ ତହିଁରୁ ଭକ୍ଷ୍ୟ ପାଇବ। ତହିଁରେ କଣ୍ଟା ଓ ଗୋଖରା ଗଛ ଜାତ ହେବ, ପୁଣି ତୁମ୍ଭେ କ୍ଷେତ୍ରର ଶାକ ଭୋଜନ କରିବ। ତୁମ୍ଭେ ଯେଉଁ ମୃତ୍ତିକାରୁ ଗୃହୀତ ହେଲ ତହିଁରେ ନ ମିଶିବା ପର୍ଯ୍ୟନ୍ତ ମୁଖର ଝାଳରେ ଆହାର କରିବ, ଯେହେତୁ ତୁମ୍ଭେ ଧୂଳି ଓ ଧୂଳିରେ ପୁନର୍ବାର ମିଶିଯିବ। ଦୁଇଟି ନିୟମ ବର୍ତ୍ତମାନ ତାହା ସେହି ଆଦ୍ୟ ବିଷୟକୁ ସମାପ୍ତ କରେ, ଯାହା ବିଷୟରେ ଯୀଶୁ କହିଥିଲେ ଆଦ୍ୟରେ ତାହା ସେହିପରି ନଥିଲା। ଆମେ ବର୍ତ୍ତମାନ ଆଉ ଏକ ନିୟମ ପାଇଅଛୁ, ଧ୍ୟାନ ଦିଅନ୍ତୁ, ଏହା ଏକ ଅନ୍ୟ ନିୟମ ଅଟେ। ତେବେ ସେହି ଉତ୍ପାଦ ଏବଂ ସେହି ଉପ ଉତ୍ପାଦ ପାଇଁ ଏକ ଏକ ନିୟମ ଅଛି। ଧ୍ୟାନ ଦିଅନ୍ତୁ ଯେ ସେହି ପତନ ସୃଷ୍ଟିର ପ୍ରତ୍ୟେକ ପ୍ରାଣୀଙ୍କ ପାଇଁ ସଙ୍କଟକୁ ମୃତ୍ୟୁକୁ ନେଇ ଆସିଥିଲା, ଯଦ୍ୱାରା ସମସ୍ତ ପ୍ରକୃତିରେ ଏକ ପାର୍ଥକ୍ୟ ଆଣିଲା। ତେବେ ଆସନ୍ତୁ ଆମେ ଧ୍ୟାନ ଦେବା ଯେ ଯୀଶୁ ତାହା ବିଷୟରେ କଣ କହିଥିଲେ, ଆଦ୍ୟରେ ତାହା ସେହିପରି ନଥିଲା। ବର୍ତ୍ତମାନ ତାହା ତେବେ ସେହିପରି ସେହି ସମୟଠାରୁ ନୁହେଁ, ଏହା ବର୍ତ୍ତମାନ ତାହା ସେହି ଆରମ୍ଭ ପରେ ଅଟେ। ତେବେ ସେଠାରେ ଏକ ଦୁଇଗୁଣ ନିୟମ ଅଛି। ପ୍ରଥମେ କେବଳ ଗୋଟିଏ ନିୟମ ଥିଲା, ଆଦମ ଏବଂ ହବା ସମକକ୍ଷ ଥିଲେ, ଜଣେ ପୁରୁଷ ଏବଂ ଜଣେ ସ୍ତ୍ରୀ। ତେବେ ସେହି ସ୍ତ୍ରୀ ପାପ କଲା ଏବଂ ସେ କଣ କଲା, ତାହା ସମସ୍ତଙ୍କୁ ମୃତ୍ୟୁମୁଖକୁ ପକାଇଦେଲା, ଏବଂ ପରମେଶ୍ୱରଙ୍କୁ ତାହା ଦ୍ୱାରା ଅନ୍ୟ ଏକ ନିୟମକୁ କରିବାକୁ ପଡିଥିଲା। ଏଠାରେ ତାହା ଠିକ ଆଦି ପୁସ୍ତକ 3:16 ଅଛି, ସେ ଆଉ ଏକ ନିୟମ କଲେ। ତେବେ ସଂସାର ପୁନର୍ବାର ଜନସଂଖ୍ୟାରେ ପରିପୂର୍ଣ୍ଣ ହେବାକୁ ଅଛି, ପରମେଶ୍ୱରଙ୍କ ମୂଳ ସୃଷ୍ଟି ଦ୍ୱାରା ନୁହେଁ, ଯେପରିକି ଆରମ୍ଭରେ ଥିଲା, ମୂଳ ସୃଷ୍ଟି ଦ୍ୱାରା ନୁହେଁ, ମାତ୍ର ଯୌନ ଅଭିଳାଷ ଦ୍ୱାରା। ତେବେ ତାହା ଏହା ସେହି ଆଦ୍ୟ ବିଷୟର ଯତ୍ନ ନିଏ। କଣ ଏହା ନୁହେଁ କି, ଆଦ୍ୟରେ କେବଳ ଜଣେ ପୁରୁଷ ଏବଂ ଜଣେ ସ୍ତ୍ରୀ ଥିଲେ, ଜଣେ ଅଣ୍ଡିରା ଏବଂ ଜଣେ ମାଈ ଥିଲେ, ମାତ୍ର ଯେତେବେଳେ ସେ ସେହି ସୀମାକୁ ଅତିକ୍ରମ କରି ଏହି ପାପକୁ ଆଣିଲେ, ବର୍ତ୍ତମାନ ଜଗତ ଯୌନକ୍ରିୟା ଦ୍ୱାରା ପୁନର୍ବାର ଜନସଂଖ୍ୟାରେ ପରିପୂର୍ଣ୍ଣ ହେବାକୁ ଅଛି, ସୃଷ୍ଟି ଦ୍ୱାରା ନୁହେଁ, ଯୌନକ୍ରିୟା ଦ୍ୱାରା। ଦେଖନ୍ତୁ ଯେ ବର୍ତ୍ତମାନ ସେହି ସ୍ତ୍ରୀ କେଉଁଠାରେ ଅଛି। ତେବେ ମାତ୍ର ସେହି ଉପାୟରେ ହିଁ ଆଜି ଜଗତ ଜନସଂଖ୍ୟାରେ ପରିପୂର୍ଣ୍ଣ ହେବାକୁ ଅଛି, ସ୍ତ୍ରୀ ମାଧ୍ୟମରେ। ସେହି କାରଣରୁ ହିଁ ଯୀଶୁଙ୍କୁ ସେହି ସ୍ତ୍ରୀ ମାଧ୍ୟମରେ ଆସିବାକୁ ପଡିଥିଲା, ଯେପରିକି ଏହାକୁ ଯୌନ ଅଭିଳାଷ ବି ନାହିଁ, ପୁନର୍ବାର ତାହାର ମୂଳ ଆରମ୍ଭକୁ ଫେରାଇ ଅଣାଯାଏ, ସେ କୁମାରୀ କନ୍ୟାରୁ ଜାତ ଅଟନ୍ତି। ମାତ୍ର ହାଲେ ଲୁୟା, ଏପରି ଏକ ସମୟ ଆସିବ ଯେଉଁଠାରେ କି ଏହା ଆଉ ଅଧିକ ଯୌନ ସମ୍ପର୍କ ରହିବ ନାହିଁ, ମାତ୍ର ପରମେଶ୍ୱର ନିଜ ସନ୍ତାନମାନଙ୍କୁ ପୃଥିବୀର ଧୂଳିରୁ ଡାକିବେ, ଯେପରିକି ସେମାନେ ମୂଳରେ ଥିଲେ, କୌଣସି ସ୍ତ୍ରୀ ଦ୍ୱାରା ନୁହେଁ, ବରଂ ମାଟି ଏବଂ କସ୍ମିକ ପ୍ରକାଶ ଏବଂ ପେଟ୍ରୋଲିୟମ ପଦାର୍ଥରୁ ଅନ୍ୟ କୌଣସି ରୂପରେ ତିଆରି ହେବା ଦ୍ୱାରା ସେ ପୁନର୍ବାର ସୃଷ୍ଟି କରିବେ, ଯେପରିକି ସେ ପ୍ରଥମ ଥର ଆଦମକୁ କରିଥିଲେ। ଯୀଶୁ ଏହାକୁ ସମ୍ଭବ କଲେ ଯେତେବେଳେ ପରମେଶ୍ୱର ଆପଣାକୁ ଏହି ସ୍ତ୍ରୀ ଲୋକ ମାଧ୍ୟମରେ ଜଣେ ମନୁଷ୍ୟ କରି ଜଗତକୁ ଆସିଲେ, ଯେପରିକି ସେ ମୃତ୍ୟୁବରଣ କରିପାରନ୍ତି। ବର୍ତ୍ତମାନ ଏହା ପାପ ଦ୍ୱାରା ପରୀକ୍ଷା କରାଯିବାର ସମୟ ଅଟେ। ତେବେ ଆପଣମାନେ ଦେଖନ୍ତୁ, ସେହି ଆରମ୍ଭ ପରେ ଏହା ଅନ୍ୟ କିଛି ବିଷୟକୁ ଉପସ୍ଥାପିତ କରାଗଲା। ବର୍ତ୍ତମାନ ଏହା ଆପଣଙ୍କୁ ଚକିତ କରିବାକୁ ଯାଉଅଛି। କ'ଣ ଆପଣମାନେ ଥକି ଯାଇଛନ୍ତି କି? ଟିକିଏ ଅଧିକ ସମୟ ବସି ରୁହନ୍ତୁ। ତାପରେ ଯେତେବେଳେ ସେହି ଦ୍ୱିତୀୟ ନିୟମଟି ପୁରୁଷ ଏବଂ ସ୍ତ୍ରୀ ମଧ୍ୟରେ ଯୌନ ସମ୍ପର୍କ ଦ୍ୱାରା କରାଗଲା, ସମ୍ପୂର୍ଣ୍ଣ ଭାବରେ ଏକ ଅନ୍ୟ ନିୟମ, ସେ ମୂଳ ନିୟମ ନୁହେଁ, ମାତ୍ର ଅନ୍ୟ ଏକ ନିୟମ। ତେବେ କ'ଣ ଉପସ୍ଥାପିତ କଲା? ବହୁବିବାହ ଅବଶେଷରେ। ତେବେ ଆରମ୍ଭ ପରେ ଉଭୟ ମନୁଷ୍ୟମାନଙ୍କ ଏବଂ ପଶୁମାନଙ୍କ ମଧ୍ୟରେ ବହୁବିବାହ ଆରମ୍ଭ କଲା। ସେହି ଆରମ୍ଭ, ସେହି ପତନ ପରେ ପରମେଶ୍ୱର ବର୍ତ୍ତମାନ ଦ୍ୱିତୀୟତଃ ଯୌନ ସମ୍ପର୍କ ଦ୍ୱାରା ପୁନର୍ବାର ଏକ ନୂତନ ପ୍ରକୃତିକୁ ସ୍ଥାପନ କରନ୍ତି। ପରମେଶ୍ୱର ପ୍ରଥମଟି ବିନା ଯୌନ ସମ୍ପର୍କରେ ସୃଷ୍ଟି କରିଥିଲେ। କ'ଣ ଆପଣ ତାହା ବିଶ୍ୱାସ କରନ୍ତି? ତେବେ ଏହା ପ୍ରକୃତି ସହିତ ଆଉ ଏକ ନିୟମ ଅଟେ। ସେ ଏହାକୁ ଅନ୍ୟ କ୍ରମରେ ଯୌନ ସମ୍ବନ୍ଧ ଦ୍ୱାରା ସ୍ଥିର କରନ୍ତି। ଦ୍ୱିତୀୟ ନିୟମଟି ଜଣେ ପୁରୁଷ ଅନେକ ସ୍ତ୍ରୀମାନେ, ଗୋଟିଏ ଅଣ୍ଡିରା ହରିଣ ଏବଂ ମାଇ ହରିଣ ମାନଙ୍କର ଏକ ସମ୍ପୂର୍ଣ୍ଣ ସମୂହ। କ'ଣ ଏହା ଠିକ କି? ଗୋଟିଏ ଷଣ୍ଢ ଏବଂ ଗୋ ପଶୁ ଗାଈମାନଙ୍କର ଏକ ସମଗ୍ର ପଲ, ଗୋଟିଏ ଗଞ୍ଜା ଏବଂ ଅଗଣାରେ ପରିପୂର୍ଣ୍ଣ କୁକୁଡ଼ାମାନେ। କ'ଣ ଏହା ଠିକ କି? ଜଣେ ଦାଉଦ ତାହାଙ୍କ ମନର ମତ 500 ପତ୍ନୀଙ୍କ ସହିତ, ପୁଣି ବିଭିନ୍ନ ସ୍ତ୍ରୀଙ୍କ ଦ୍ୱାରା ଗୋଟିଏ ବର୍ଷରେ ତାଙ୍କୁ 100 ସନ୍ତାନ ଜନ୍ମ ହୋଇଥିଲେ। ପରମେଶ୍ୱରଙ୍କ ମନର ମତ ଜଣେ ପୁରୁଷ, ଜଣେ ସଲୋମନ 1000 ପତ୍ନୀଙ୍କ ସହିତ। ମାତ୍ର ତେବେ ଧ୍ୟାନ ଦିଅନ୍ତୁ, ଏହା ଆରମ୍ଭରେ ସେହିପରି ନଥିଲା, ମାତ୍ର ବର୍ତ୍ତମାନ ଏହା ସେହି ଆରମ୍ଭ ପରେ ଅଟେ। ସେହି ସ୍ତ୍ରୀ ଏହା କରିଅଛି, ତେବେ ସେ ତାହା ହୋଇଅଛି ଯାହାକି ସେ ବର୍ତ୍ତମାନ ଅଟେ। ବୁଝିଲେ? ଦାଉଦ, ସେହି ରାଜା ଯିଏ ଖ୍ରୀଷ୍ଟଙ୍କୁ ପ୍ରତିନିଧିତ୍ୱ କରିଥିଲେ, ଏହାକୁ ନିଜ ମନରେ ରଖିଥାନ୍ତି। ଦାଉଦ ଖ୍ରୀଷ୍ଟଙ୍କ ପ୍ରତିରୂପ ଥିଲେ। କ'ଣ ଆପଣମାନେ ଏହା ବିଶ୍ୱାସ କରନ୍ତି କି? ଖ୍ରୀଷ୍ଟ ବସିଛନ୍ତି, ତାଙ୍କର ସିଂହାସନରେ ବସିବାକୁ ଯାଉଛନ୍ତି, ଏବଂ ଏହି ଦାଉଦ ପରମେଶ୍ୱରଙ୍କ ମନର ମତ ଜଣେ ବ୍ୟକ୍ତି, ତାଙ୍କର 500 ପତ୍ନୀ ଥିଲେ। ଦେଖନ୍ତୁ ମୋର କହିବାର ଅର୍ଥ କ'ଣ। ଦାଉଦ ତାଙ୍କର 500 ପତ୍ନୀଙ୍କ ସହିତ, ସଲୋମନ ତାଙ୍କର 1000 ସହିତ ଥିଲେ। ସଲୋମନ ସ୍ୱାଭାବିକ ଭାବରେ ଦାଉଦଙ୍କ ପୁତ୍ର ଥିଲେ, ଯାହାକି ଆତ୍ମିକ ଭାବରେ ଦାଉଦଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କୁ ପ୍ରତିନିଧିତ୍ୱ କରେ। ମାତ୍ର ତାହା ସ୍ୱାଭାବିକ ଯୌନ ଜୀବନ ଅଟେ। ଏହା ତ ଆତ୍ମିକ ସୃଷ୍ଟି ହେବାକୁ ଯାଉଅଛି। କାହିଁକି ସୃଷ୍ଟି? ବୁଝିଲେ? ଏହା ଆରମ୍ଭରେ ସେହିପରି ଥିଲା, ମାତ୍ର ବର୍ତ୍ତମାନ ଏହି ଜୀବନରେ ନୁହେଁ ଯାହାକି ଆମେ ବର୍ତ୍ତମାନ ଜୀବନଯାପନ କରୁଅଛୁ। ଧ୍ୟାନ ଦିଅନ୍ତୁ, ତେବେ ଏହାକୁ ବୁଝିବାରେ ବିଫଳ ହୁଅନ୍ତୁ ନାହିଁ, ଏହାକୁ ନିଜ ହୃଦୟରେ ସମ୍ପୂର୍ଣ୍ଣ ନିଅନ୍ତୁ। କିନ୍ତୁ ସେ ସ୍ତ୍ରୀମାନଙ୍କ ମଧ୍ୟରୁ ଜଣେ ହେଲେ କେହି ଆଉ ଏକ ସ୍ୱାମୀ କରିପାରିବେ ନାହିଁ। ସେ ହେଉଛନ୍ତି ସେହି ମୂଳ ସୃଷ୍ଟି, ସେହି ସ୍ତ୍ରୀ ନୁହେଁ। ସେହି ସ୍ତ୍ରୀମାନଙ୍କ ମଧ୍ୟରୁ କେହି ଜଣେ ହେଲେ ଆଉ ଏକ ସ୍ୱାମୀ କରିପାରିବ ନାହିଁ, କିନ୍ତୁ ସେହି ଜଣେ ସ୍ୱାମୀ 1000 ପତ୍ନୀ କରିପାରନ୍ତି। ତାହା ସଦାପ୍ରଭୁ ଏହି କଥା କୁହନ୍ତି, ବାକ୍ୟ ଅଟେ, ତାହା ବାଇବେଲ ଅଟେ। ତେବେ ମୁଁ ପଛକୁ ଯାଇଅଛି, ମୋର ସମୟ ନେଇଅଛି, ଏବଂ ଆପଣଙ୍କୁ ପଶ୍ଚାତ ସମୟରେ ଏହା ଦେଖାଇଅଛି ଯେ ଏହା କେଉଁଠାରୁ ଆରମ୍ଭ ହୋଇଥିଲା, ଯୀଶୁ କ'ଣ କହିଥିଲେ। ବର୍ତ୍ତମାନ କ'ଣ ଆପଣ ଏହାକୁ ସ୍ପଷ୍ଟ ଭାବରେ ଦେଖୁଛନ୍ତି କି? ସେମାନଙ୍କର ଯେତିକି ଇଚ୍ଛା ସେତିକି କରିପାରିଥିଲେ। ଓ ଆପଣ କୁହନ୍ତି ତାହା ତ କେବଳ ଇସ୍ରାଏଲ ପାଇଁ ଥିଲା, କ'ଣ ଏହା କି? ଯେତେବେଳେ ଅବ୍ରାହମ ସାରାଙ୍କୁ ପଲେଷ୍ଟୀୟ ଦେଶକୁ ନେଇକରି ଗଲେ, ସେଠାରେ ଅବିମେଲକ ନାମକ ଜଣେ ରାଜା ଥିଲେ, ଏବଂ ସାରାଙ୍କୁ ଠିକ ସେତେବେଳେ 100 ବୟସ ହୋଇଥିଲା, ମାତ୍ର ସେ ଏକ ଯୁବା ସ୍ତ୍ରୀ ଲୋକରେ ପରିବର୍ତ୍ତିତ ହୋଇଥିଲେ ଏବଂ ସୁନ୍ଦର କରାଯାଇଥିଲେ। କ'ଣ ଆପଣମାନେ ତାହା ଜାଣନ୍ତି? ଠିକ ଅଛି, ଏବଂ ଅବିମେଲକ ତାଙ୍କୁ ନିଜର ସ୍ତ୍ରୀ କରିବା ପାଇଁ ଚାହିଁଥିଲେ। କ'ଣ ଆପଣମାନଙ୍କୁ ଏହା ଉପରେ ମୋର ବାର୍ତ୍ତା ମନେ ଅଛି କି? ଅବିମେଲକ ସାରାଙ୍କୁ ସ୍ତ୍ରୀ କରିବା ନିମନ୍ତେ ନେବାକୁ ଚାହୁଁଥିଲେ। ହୋଇପାରେ ସ୍ତ୍ରୀ ଲୋକମାନଙ୍କର ଏକ ସମୂହ ରହିଥିଲା, ମାତ୍ର ସେ ତାଙ୍କୁ ନେଇପାରିବେ ନାହିଁ ଯଦି ସେ ଅବ୍ରାହମଙ୍କୁ ବିବାହ କରିଥାନ୍ତି। ତେଣୁକରି ଅବ୍ରାହମ ସାରାଙ୍କୁ କହିବ ଯେ ତୁମେ ମୋ ଭାଇ ଅଟ, ନହେଲେ ସେ ମୋତେ ହତ୍ୟା କରିଦେବ, ଯେପରିକି ସେ ତୁମକୁ ଗ୍ରହଣ କରିପାରେ। ସେ କାହିଁକି ଅବ୍ରାହମଙ୍କୁ କେବଳ ସେହି ଦେଶରୁ ଘୋଡ଼ାଇ ଦେଲେ ନାହିଁ ଏବଂ ତାଙ୍କ ପତ୍ନୀକୁ ନେଇଗଲେ ନାହିଁ? ନିୟମଟି ଯେ କେବଳ ବିଶ୍ୱାସୀମାନଙ୍କ ସହିତ ଥିଲା ତାହା ନୁହେଁ, ବରଂ ଏହା ତ ସୃଷ୍ଟିର ସମସ୍ତ ଲୋକମାନଙ୍କ ପାଇଁ ଥିଲା। ପାପି ହେଉ କିମ୍ବା ଜଣେ ସାଧୁ, ହେ ମନୁଷ୍ୟ, ଆପଣ ହିଁ ଏହି କାର୍ଯ୍ୟଗୁଡ଼ିକ ପାଇଁ ଦାୟୀ ଅଟନ୍ତି। ସେଠାରେ ଜଣେ ପ୍ରତିମା ପୂଜକ ରାଜା ଥିଲେ। କେତେଜଣ ଜାଣନ୍ତି ଯେ ସେହି କାହାଣୀଟି ସତ ଅଟେ? ମୁଁ ଭାବୁଛି ଯେ ଏହା ବାଇବଲ ଆଦି ପୁସ୍ତକ ତାର 16 ପର୍ବ ଅଟେ। ଆପଣ ଧ୍ୟାନ ଦିଅନ୍ତୁ ଯେ ଅବିମେଲକ ତାଙ୍କୁ ଏକ ସ୍ତ୍ରୀ କରିବା ପାଇଁ ନେଇଯାଇଥାନ୍ତେ, ସେହି ନୂତନ ଏଭଳି ଝିଅକୁ ଗ୍ରହଣ କରିବା ପାଇଁ ନିଜର ମନକୁ ସ୍ଥିର କରି ନେଇଥିଲେ ଏବଂ ସେ କହିଲେ ଏହା ମୋର ସାରା କହିଲେ ସେ ମୋର ଭାଇ ଅଟେ ସେ କହିଲେ ସେ ମୋର ଭଉଣୀ ଆଉ ଅଭିମେଲକ କହିଲେ ତାହେଲେ ତ ମୁଁ ତାଙ୍କୁ ଏକ ପତ୍ନୀ ପାଇଁ ଗ୍ରହଣ କରିନେବି କଣ ଆପଣ ଜଣେ ବ୍ୟକ୍ତିଙ୍କୁ ସେହିପରି କାର୍ଯ୍ୟ କରୁଥିବାର କଳ୍ପନା କରିପାରନ୍ତି କି ମାତ୍ର ସେ ତାହା କଲେ ଏବଂ ସେହିଦିନ ରାତିରେ ଯେତେବେଳେ ସେ ଶୋଇବାକୁ ଗଲେ ସଦାପ୍ରଭୁ ସ୍ୱପ୍ନରେ ତାଙ୍କୁ ଦେଖା କରି କହିଲେ ଅଭିମେଲକ ତୁମେ ଜଣେ ମୃତ ଲୋକ ସଦୃଶ ଅଟ ସେ ସେଠାରେ ତାହାକୁ ଜିହୁଦି ରକ୍ତର ସେହି ସ୍ରୋତକୁ ସୁରକ୍ଷା କରୁଥିଲେ ଆପଣମାନେ ଦେଖନ୍ତୁ ସେ କହିଲେ ତୁମେ ଜଣେ ମୃତ ଲୋକ ସଦୃଶ ଅଟ ତୁମେ ଅନ୍ୟ ପୁରୁଷର ପତ୍ନୀକୁ ରଖିଅଛ ଯାହାକୁ ତୁମେ ବିବାହ କରିବାକୁ ସ୍ଥିର କରୁଛ ସେ କହିଲା ପ୍ରଭୁ ତୁମେ ମୋର ହୃଦୟର ଅଖଣ୍ଡତାକୁ ଜାଣ କହିଲା କଣ ସେହି ସ୍ତ୍ରୀ ମୋତେ କହିନାହିଁ କି ଯେ ସେ ପୁରୁଷ ତାର ଭାଇ ଅଟେ କଣ ସେ ପୁରୁଷ ନିଜେ କହିନାହିଁ କି ସେହି ସ୍ତ୍ରୀ ତାର ଭଉଣୀ ଅଟେ ସେ କହିଲେ ମୁଁ ତୁମର ହୃଦୟର ଅଖଣ୍ଡତାକୁ ଜାଣେ ସେହି କାରଣରୁ ମୁଁ ତୁମକୁ ମୋ ବିରୁଦ୍ଧରେ ପାପ କରିବାକୁ ଅନୁମତି ଦେବି ନାହିଁ କଣ ଏହା ଠିକ ଅଟେ କହିଲେ ତାଙ୍କ ସ୍ତ୍ରୀକୁ ଫେରାଇ ଦିଅ କାରଣ ସେହି ବ୍ୟକ୍ତି ଜଣକ ମୋର ଭବିଷ୍ୟତ ବକ୍ତା ଅଟେ ଏବଂ ଯେପର୍ଯ୍ୟନ୍ତ ତୁମେ ତାଙ୍କୁ ତାଙ୍କର ପତ୍ନୀକୁ ଫେରାଇ ନ ଦିଅ ଏବଂ ସେ ତୁମ ପାଇଁ ପ୍ରାର୍ଥନା ନ କରନ୍ତି ତୁମର ଯାଜକ ନୁହେଁ ଯଦି ସେ ତୁମ ପାଇଁ ପ୍ରାର୍ଥନା ନ କରନ୍ତି ତେବେ ତୁମର ସମଗ୍ର ଜାତି ବିନଷ୍ଟ ଅଟେ ଆମେନ୍ ସେଠାରେ ଆଶ୍ଚର୍ଯ୍ୟଜନକ ଅନୁଗ୍ରହ ଅଟେ ଠିକ ତୁମର ସମଗ୍ର ଜାତି ବିନଷ୍ଟ ଅଟେ ତାହା ହେଉଛି ସେ ଲୋକର ସ୍ତ୍ରୀ ଏବଂ ସେ ମୋର ଭବିଷ୍ୟତ ବକ୍ତା ଅଟେ ଆମେନ୍ ତାହା ସଦାପ୍ରଭୁ ଏହି କଥା କୁହନ୍ତି ବାକ୍ୟ ଅଟେ ତାହା ଶାସ୍ତ୍ର ଅଟେ ଠିକ ତେବେ ଆମେ ଜାଣିବାକୁ ପାଉ ଯେ ମୃତ୍ୟୁ ଘଟିଥିଲା ମୃତ୍ୟୁ ହେଉଛି ସେହି ନାରୀର ପାପର କାରଣ ସେ ନାରୀ ମାଧ୍ୟମରେ ଆସିଥିଲା ପୁରୁଷ ମାଧ୍ୟମରେ ନୁହେଁ ତାର ଜୀବନଯାପନର ତାର ଶୈଳୀ ଦ୍ୱାରା ଏବଂ ତାହାଦ୍ୱାରା ସମସ୍ତ ମୃତ୍ୟୁ ଆସିଥାଏ ତାର ଜୀବନ ଦେବାର ଉପାୟ ହେଉଛି ମୃତ୍ୟୁ କେତେ ଜଣ ତାହା ଜାଣନ୍ତି ଆୟୁବ 14 ଯଦି ଆପଣ ସେ ଶାସ୍ତ୍ରାଂଶକୁ ଲେଖିବାକୁ ଚାହାନ୍ତି ମୋ ପାଖରେ ଅଛି ଯଦି ଆପଣ ଏହା ଉପରେ ପ୍ରଶ୍ନ କରନ୍ତି ମୋ ପାଖରେ ଏହାର ପ୍ରତ୍ୟେକଟି ବିଷୟ ପାଇଁ ଶାସ୍ତ୍ରାଂଶ ଲେଖା ଅଛି ଯଦି ଆପଣ ଏଠାରେ ଆୟୁବ 14 ପାଠ କରିବାକୁ ଚାହାନ୍ତି ଏହା କୁହେ ସ୍ତ୍ରୀଜାତ ମନୁଷ୍ୟ ଅଳ୍ପାୟୁ ଓ ଦୁଃଖରେ ପରିପୂର୍ଣ୍ଣ କଣ ଏହା ଠିକ ଅଟେ ସେ ପୁଷ୍ପତୁଲ୍ୟ ପ୍ରସ୍ଫୁଟିତ ହୋଇ କଟାଯାଏ ମଧ୍ୟ ସେ ଛାଇତୁଲ୍ୟ ବହିଯାଇ ସ୍ଥିର ନଥାଏ ଏବଂ ଇତ୍ୟାଦି ବୁଝିଲେ ସ୍ତ୍ରୀଜାତ ପ୍ରତ୍ୟେକ ମନୁଷ୍ୟ ଆସିବା ମାତ୍ରେ ମୃତ୍ୟୁରେ ଜନ୍ମ ହୁଅନ୍ତି ମାତ୍ର ଯେତେବେଳେ ସେ ପରମେଶ୍ୱରଙ୍କ ସୃଷ୍ଟିରେ ଜନ୍ମ ହୁଅନ୍ତି ସେ ମରିପାରେ ନାହିଁ ସେ ଏଦନ ବଗିଚାରେ ଥିବା ସେ ଅନ୍ୟ ବୃକ୍ଷରୁ ଆସିଥାଏ ଯାହାକି ଖ୍ରୀଷ୍ଟ ଅଟନ୍ତି ଅନନ୍ତ ଜୀବନ ସେ ବୃକ୍ଷ ଦ୍ୱାରା ଆସେ ଓ ଆପଣ କୁହନ୍ତି ସେ ଏକ ଗଛ ଥିଲା କି ନିଶ୍ଚିତରେ କିନ୍ତୁ ସେମାନେ କହିଥିଲେ ତୁମେ ଏହି ଗଛରୁ ଖାଇବ ନାହିଁ ପରମେଶ୍ୱର ସେଠାରେ ପଛରେ ଆଦି ପୁସ୍ତକରେ କହିଥିଲେ ତୁମେ ଏହି ଗଛରୁ ଖାଇବ ନାହିଁ ତେବେ ସ୍ତ୍ରୀ ହେଉଛି ସେହି ବୃକ୍ଷ ସେ ହେଉଛି ସେହି ଫଳ ଗଛ ଆପଣ ହେଉଛନ୍ତି ଆପଣଙ୍କର ମାତାର ଫଳ ସେ ଗର୍ଭର ଫଳ ହେଉଛନ୍ତି ଆପଣ ତା ଠିକ ଅଟେ ଏବଂ ତାପରେ ଏଦନ ବଗିଚାରେ ଥିବା ସେ ଜୀବନ ବୃକ୍ଷର ଫଳ ହେଉଛନ୍ତି ଖ୍ରୀଷ୍ଟ ସେ ସ୍ତ୍ରୀ ଦ୍ୱାରା ମୃତ୍ୟୁ ଆସିଥିଲେ ପୁରୁଷ ମାଧ୍ୟମରେ ମୂଳ ସୃଷ୍ଟିରେ ଜୀବନ ଆସିଲା ସ୍ତ୍ରୀ ଠାରୁ ଜାତ ହେବା ହେଉଛି ମୃତ୍ୟୁ ଖ୍ରୀଷ୍ଟଙ୍କ ଠାରୁ ଜାତ ହେବା ହେଉଛି ଜୀବନ ଧାରଣା ବୁଝିପାରିଲେ କି ସେଇଠାରେ ଅଟେ ଯେଉଁଠାରେ କି ତାହା ତେବେ ଆପଣମାନେ ଦେଖନ୍ତୁ ଯେ ସେହି ଦେବୀମାନେ କେଉଁଠାକୁ ଗଲେ କଣ ଆପଣ ଦେଖୁନାହାନ୍ତି କି ପ୍ରଥମ ଆଦମ ଓ ହବା ଦ୍ୱିତୀୟ ଆଦମ ଓ ହବାକୁ ନିଦର୍ଶିତ କଲେ ଦେଖନ୍ତୁ ସେହି ବହୁଗୁଣନ ତେବେ ଆଦମ ହବାଙ୍କର ବହୁଗୁଣନ ପୃଥିବୀକୁ ପରିପୂର୍ଣ୍ଣ କରିବା ପାଇଁ ଯୌନକ୍ରିୟା ମାଧ୍ୟମରେ ହୋଇଥିଲା ମାତ୍ର ଆରମ୍ଭରେ ଏହା ସେହିପରି ନଥିଲା ପରମେଶ୍ୱର କେବଳ ଜଣେ ପୁରୁଷ ଏବଂ ଜଣେ ସ୍ତ୍ରୀକୁ ସୃଷ୍ଟି କରିଥିଲେ ଯେପରିକି ସେ ତାହାଙ୍କର ଅନ୍ୟ ପ୍ରାଣୀମାନଙ୍କୁ କରିଥିଲେ ଦେଖନ୍ତୁ ଆଇନଗତ ଭାବରେ ଠିକ ମଣ୍ଡଳୀ ପରି ତେବେ ଆସନ୍ତୁ ପରମେଶ୍ୱରଙ୍କର ଏହି ସୁପ୍ରମାଣିତ ସତ୍ୟତା ଗୁଡ଼ିକୁ ଦୃଷ୍ଟିରେ ରଖି ଯଦି ଆପଣ ଚାହାନ୍ତି ଟିକେ ଆଗକୁ ଖୋଜିବା ଠିକ ଅଛି ବର୍ତ୍ତମାନ ଏହା ଟିକେ ଆଘାତ ଦେଇପାରେ ଯେପର୍ଯ୍ୟନ୍ତ କି ଆମେ ଏହାର ତଳଭାଗକୁ ନ ଆସିଛୁ ମାତ୍ର ମୁଁ ଆପଣଙ୍କୁ କେବଳ ଏହାର ସତ୍ୟତା ଦେଖାଇବାକୁ ଯାଉଅଛି କୌଣସି ବି ସେବକ ଜଣେ ବିଧବାଙ୍କୁ ବିବାହ କରିପାରିବେ ନାହିଁ କଣ ଆପଣ ଏହା ଜାଣିଛନ୍ତି କଣ ଆପଣ ତାହା ପଢିବାକୁ ଚାହାନ୍ତି କି ଠିକ ଅଛି ଆପଣ ଲେବିୟ ପୁସ୍ତକ 21:7 ଏବଂ ଜିହିଜିକଲ 44:22 ତାହା ପାଇବେ ଏବଂ ଏହା ଆପଣଙ୍କୁ ଦେଖାଇବ ଯେ ଯାଜକତ୍ୱ ଏପରି ଜଣେ ସ୍ତ୍ରୀ ଲୋକଙ୍କୁ ବିବାହ କରିବାକୁ ନାସ୍ତିକରେ ଯାହାକି ଅନ୍ୟ ପୁରୁଷଙ୍କ ଦ୍ୱାରା ସ୍ପର୍ଶ ହୋଇଥାଏ ଏହି ପ୍ରକାରଟି ଯୀଶୁଖ୍ରୀଷ୍ଟଙ୍କର ସେହି କୁମାରୀ କନ୍ୟା ଅଟେ କାରଣ ସେମାନେ ପରମେଶ୍ୱରଙ୍କ ଅଗ୍ନିକୁ ପରିଚାଳନା କରିଥିଲେ ସେହି ଯାଜକମାନେ ହାରଣଙ୍କ ପୁତ୍ରମାନେ କରିଥିଲେ ଆମ ପାଖରେ ଏହା ସବୁକୁ ପଢିବାର ଏବଂ ମଧ୍ୟାହ୍ନ ସୁଦ୍ଧା ବାହାରିଯିବାର ସମୟ ନାହିଁ ଆମ ପାଖରେ ଏବେ ସୁଦ୍ଧା 20 ଅଛି ଏବେ ସେମାନେ ହାରଣଙ୍କ ପୁତ୍ରମାନେ ଅଟନ୍ତି ଯେଉଁମାନେ କି ସେହି ପରମେଶ୍ୱରଙ୍କ ଅଗ୍ନିକୁ ପରିଚାଳନା କରିଥିଲେ ତେଣୁ ସେମାନେ ଏପରି ଜଣେ ସ୍ତ୍ରୀକୁ ବିବାହ ହୋଇପାରିବେ ନାହିଁ ଯାହାକି ଅନ୍ୟ ଜଣେ ପୁରୁଷଙ୍କ ଦ୍ୱାରା ସ୍ପର୍ଶ ହୋଇଥିଲା ସେହି ଅପରିବର୍ତ୍ତନୀୟ ପରମେଶ୍ୱର ଏପରି କହିଥିଲେ ସେମାନେ ଅନ୍ୟ ଜଣେ ସ୍ତ୍ରୀ ଲୋକଙ୍କୁ ବିବାହ କରିପାରିବେ ନାହିଁ ଏବଂ ଏପରି ଏକ ସ୍ତ୍ରୀ ଯାହାକି ଜଣେ ପୁରୁଷଙ୍କ ଦ୍ୱାରା ସ୍ପର୍ଶ ହୋଇଥିଲା ତାହା ଏଠାରେ ନିଦର୍ଶନରେ ଏହା ଦର୍ଶାଉଥିଲା। ଯଦି ଆପଣ ଏହାକୁ ଦେଖିବାକୁ ଚାହାନ୍ତି ଯେ ଜୀବନ୍ତ ପରମେଶ୍ୱରଙ୍କ ସେହି ମଣ୍ଡଳୀଟି ନିର୍ମଳ ବିଶୁଦ୍ଧ ପରମେଶ୍ୱରଙ୍କ ବାକ୍ୟ ଅଟେ ଏବଂ ଏକ ନାମଧାରୀ ସଂସ୍ଥା ନୁହେଁ ଯାହାକି କୌଣସି ମନୁଷ୍ୟ ଦ୍ୱାରା ପରିଚାଳିତ ହୋଇଥାଏ। ଧ୍ୟାନ ଦିଅନ୍ତୁ, ଆସନ୍ତୁ ଏହାକୁ ଏଠାରେ ପାଠ କରିବା। ମୁଁ ଏହାକୁ ଆପଣମାନଙ୍କ ନିକଟରେ ଆଣିବାକୁ ଚାହେଁ। ମ୍ୟାଥିଉ 5 ଯୀଶୁ ଏଠାରେ ଏପରି କିଛି ବିଷୟରେ କହିଲେ ଯାହାକି ପ୍ରକୃତରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ। ଆମେ ଏହାକୁ ଦେଖିବାକୁ ଚାହୁଁ। ମ୍ୟାଥିଉ 5 ମୁଁ ମୋଠାରେ ଲେଖି ରଖିଛି। ମୁଁ କେତୋଟି ବିଷୟଗୁଡ଼ିକୁ ଚିହ୍ନିତ କରିଥିଲି ଯାହାକି ମୁଁ କେବଳ ପୁରୁଷମାନଙ୍କୁ କହିବାକୁ ଯାଉଥିଲି, ତେଣୁ ଆମ ଭଉଣୀମାନଙ୍କ ଆଗରେ ଏହା କହିବା ଟିକେ କଷ୍ଟକର ଥିଲା। ମାତ୍ର ବର୍ତ୍ତମାନ ତା ପୂର୍ବରୁ ମୁଁ ଏଠାକୁ ଯିବା ପାଇଁ ଚାହେଁ। ତେବେ ଭଉଣୀ, ମୁଁ ଆପଣଙ୍କୁ ସେହି ସ୍ଥାନ ରଖିବାକୁ ଚାହେଁ ଯେଉଁଠାରେ କି ପରମେଶ୍ୱରଙ୍କ ବାକ୍ୟ ଆପଣଙ୍କୁ ପ୍ରତିଜ୍ଞା କରିଅଛି, ଏବଂ ଆପଣ ଦେଖନ୍ତୁ ତେବେ ଆପଣ ମଧ୍ୟ ସେହି ସ୍ଥାନରେ ରୁହନ୍ତୁ। ମ୍ୟାଥିଉ 5:32 ମୁଁ ଚାହେଁ ଯେ ଆପଣ ଏଠାରେ ଏହି ସମାନ ଏକ ଏବଂ ଅନେକର ଧାରଣାକୁ ସମର୍ଥନ କରିବା ହେତୁ ଧ୍ୟାନ ଦିଅନ୍ତୁ। ମ୍ୟାଥିଉ 30 ମୁଁ ଭାବୁଛି ଏହା 5:32 ଅଟେ। 31 ଆରମ୍ଭ କରି ଆହୁରି ଉକ୍ତ ଅଛି, ଯେ କେହି ଆପଣା ସ୍ତ୍ରୀ କି ପରିତ୍ୟାଗ କରେ ସେ ତାହାକୁ ତ୍ୟାଗପତ୍ର ଦେଉ। ତାହା ଯୀଶୁ କହୁଛନ୍ତି, ସେହି ଜଣକ ଯିଏକି କହିଥିଲେ ଆଦ୍ୟରୁ। ତେବେ ଦେଖନ୍ତୁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି ଯେ କେହି ଆପଣା ସ୍ତ୍ରୀ କି ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରେ ସେ ତାହାକୁ ବ୍ୟଭିଚାରିଣୀ କରାଏ। ଦେଖନ୍ତୁ, ଯେ କେହି ଆପଣା ସ୍ତ୍ରୀ କି ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରେ ସେ ତାହାକୁ ବ୍ୟଭିଚାରିଣୀ କରାଏ। କାହିଁକି? ସେ ପୁନର୍ବାର ବିବାହ କରିବ। ଆଉ ଯେ କେହି ପରିତ୍ୟକ୍ତ ସ୍ତ୍ରୀ କି ବିବାହ କରେ ସେ ବ୍ୟଭିଚାର କରେ। ଦେଖନ୍ତୁ, ତାର ଏକ ଜୀବନ୍ତ ସ୍ୱାମୀ ଅଛି, ତେଣୁ କୌଣସି ପୁରୁଷ ତାକୁ ବିବାହ କରିପାରିବେ ନାହିଁ। ଏଥିରେ ଯାଏ ସେ ନାହିଁ ଯେ ସେ କଣ କରେ ଏବଂ ସେ କିଏ ଅଟେ। ତାର ଏକ ଜୀବନ୍ତ ସ୍ୱାମୀ ଅଛି, ତାହା ପାଇଁ ଆଦୌ କୌଣସି କାରଣ ନାହିଁ। କିନ୍ତୁ ଏହା ସେହି ପୁରୁଷ ପାଇଁ ନୁହେଁ, ତାକୁ କରାଏ ପୁରୁଷକୁ ନୁହେଁ। ଏହାକୁ ବୁଝିଲେ କି? ଆପଣଙ୍କୁ ତ ବାକ୍ୟକୁ ନିରନ୍ତରତାରେ ରଖି ଚଲାଇବାକୁ ପଡିବ। ଦେଖନ୍ତୁ, କୌଣସି ବିଷୟ ଏହା କୁହେ ନାହିଁ ଯେ ପୁରୁଷ କରିପାରିବେ ନାହିଁ, ମାତ୍ର ତାହା ତ ସ୍ତ୍ରୀ କରିପାରିବ ନାହିଁ। ଦେଖନ୍ତୁ, ତାକୁ କରାଏ ପୁରୁଷକୁ ନୁହେଁ। ବାଇବେଲ ଅବିକଳ ଭାବେ ଠିକ ତାହା ହିଁ କୁହେ, ସ୍ତ୍ରୀକୁ କରାଏ। ପୁରୁଷର ପୁନର୍ବିବାହ କରିବା ବିରୁଦ୍ଧରେ ଏହା କୁହାଯାଇ ନାହିଁ, ମାତ୍ର ସ୍ତ୍ରୀର। କାହିଁକି? ଖ୍ରୀଷ୍ଟ ପ୍ରତିରୂପରେ ଅଟନ୍ତି। ଧ୍ୟାନ ଦିଅନ୍ତୁ, ଏହା କୁହାଯାଇଛି ଯେ ସେ ପୁନର୍ବାର ବିବାହ କରିପାରିବେ ନାହିଁ, କେବଳ ଜଣେ କୁମାରୀକୁ କରିପାରିବେ। ସେ ପୁନର୍ବାର ବିବାହ କରିପାରିବେ, ସେ କରିପାରିବେ। ଯଦି ତାହା କୁମାରୀ ଅଟନ୍ତି ତେବେ ସେ ପୁନର୍ବାର ବିବାହ କରିପାରନ୍ତି, ମାତ୍ର ସେ ଅନ୍ୟର ପତ୍ନୀକୁ ବିବାହ କରିପାରନ୍ତି ନାହିଁ, କୌଣସି ମତେ ନୁହେଁ। ଏବଂ ଯଦି ସେ ଜଣେ ଛାଡ଼ପତ୍ର ପାଇଥିବା ସ୍ତ୍ରୀ ଲୋକଙ୍କୁ ବିବାହ କରନ୍ତି ତେବେ ସେ ବ୍ୟଭିଚାର ଜୀବନଯାପନ କରୁଛନ୍ତି। ମୋର ଯାଏ ଆସେ ନାହିଁ ଯେ ସେ କିଏ ଅଟନ୍ତି। ବାଇବେଲ କୁହେ, ଆଉ ଯେ କେହି ପରିତକ୍ତା ସ୍ତ୍ରୀ କି ବିବାହ କରେ ସେ ବ୍ୟଭିଚାର କରେ। ସେଠାରେ ଆପଣମାନେ ଅଛନ୍ତି, ଛାଡ଼ପତ୍ର ପରିତକ୍ତା କୌଣସି ମତେ ନୁହେଁ। ସେହି ମୂଳକୁ ସେଠାରେ ଦେଖନ୍ତୁ, ଆଦ୍ୟରୁ ବର୍ତ୍ତମାନ ପୁନର୍ବିବାହ। ତେବେ ଧ୍ୟାନ ଦିଅନ୍ତୁ, ପୁରୁଷ କରିପାରିବେ କିନ୍ତୁ ସ୍ତ୍ରୀ କରିପାରିବ ନାହିଁ। ଦାଉଦଙ୍କ ପରି, ସଲୋମନଙ୍କ ପରି, ସମଗ୍ର ବାଇବଲର ନିରନ୍ତରତା ପରି, ତେବେ ଦାଉଦ ଏବଂ ଅବଶିଷ୍ଟ ଅନ୍ୟମାନଙ୍କ ପରି। ବର୍ତ୍ତମାନ ଆପଣ ପ୍ରଥମ କରନ୍ଥୀୟ 7:10 ଲକ୍ଷ୍ୟ କରନ୍ତୁ, ଧ୍ୟାନ ଦିଅନ୍ତୁ। ପାଉଲ ସେହି ପତ୍ନୀଙ୍କୁ ଆଜ୍ଞା ଦିଅନ୍ତି ଯିଏକି ତାର ସ୍ୱାମୀଙ୍କୁ ତ୍ୟାଗପତ୍ର ଦିଏ, ସେ ଆଉ ବିବାହ ନ କରୁ କିମ୍ବା ଆପଣା ସ୍ୱାମୀ ସହିତ ମିଳିତ ହେଉ, ମାତ୍ର ପୁନଃବିବାହ ନ କରୁ। ତାକୁ ଅବିବାହିତ ରହିବାକୁ ଅଛି କିମ୍ବା ତାଙ୍କ ସ୍ୱାମୀଙ୍କ ସହିତ ମିଳିତ ରହିବାକୁ ଅଛି, ସେ ପୁନର୍ବାର ବିବାହ କରିପାରିବେ ନାହିଁ। ତାଙ୍କୁ ତ ନିଶ୍ଚୟ ଅବିବାହିତ ରହିବାକୁ ଅଛି, କିନ୍ତୁ ଧ୍ୟାନ ଦିଅନ୍ତୁ, ସେ ପୁରୁଷ ବିଷୟରେ କେବେ ବି କହିଲେ ନାହିଁ। ଦେଖନ୍ତୁ, ଆପଣ ବାକ୍ୟକୁ ମିଥ୍ୟା କରିପାରିବେ ନାହିଁ। ଆଦ୍ୟରୁ ବହୁ ବିବାହ ଦ୍ୱାରା ଯୌନ ନିୟମ, ତେବେ ପରମେଶ୍ୱରଙ୍କ ବାକ୍ୟ ପରମେଶ୍ୱରଙ୍କ ପ୍ରକୃତି ସହିତ ସତ୍ୟ ଭାବରେ ଗତି କରେ, ନିରନ୍ତରତା ସହିତ କରେ। ଦେଖନ୍ତୁ ଯେ ତାହା ଉପରେ ଗୋଟିଏ ବିଚାରଧାରାର ବିଦ୍ୟାଳୟ କିପରି ପୂର୍ବକୁ ଚାଲିଗଲା ଏବଂ ଅନ୍ୟଟି ପଶ୍ଚିମ ଦିଗକୁ ଚାଲିଗଲା। ଆପଣଙ୍କୁ ତ ସତ୍ୟତା ନିକଟକୁ ଫେରି ଆସିବାକୁ ଅଛି, ଏହା ଜାଣିବା ପାଇଁ ଯେ ତାହା କ'ଣ ଅଟେ। ଏହା ସର୍ବଦା ସେହିଭଳି ହିଁ ରହିଛି, ତା ଆରମ୍ଭରୁ ହିଁ ପରମେଶ୍ୱରଙ୍କ ସହିତ ଧାରାପ୍ରବାହ ନିୟମ ଅଟେ। ପ୍ରଥମେ ଆରମ୍ଭ ପୂର୍ବରୁ, ଆରମ୍ଭରୁ କେବଳ ଗୋଟିଏ ଏବଂ ଗୋଟିଏ ହିଁ ଥିଲା, ପାପ ଆସିବା ଉତ୍ତାରେ। ତାପରେ ସେଠାରେ ଜଣେ ପୁରୁଷ ଏବଂ ଦଳେ ସ୍ତ୍ରୀ ଲୋକମାନେ ହେଲେ। ପ୍ରକୃତିରେ ସେହି ଉପାୟରେ ହିଁ ଚାଲେ, ପ୍ରତ୍ୟେକ ପ୍ରାଣୀ ଏବଂ ମଣିଷ ମଧ୍ୟରେ, ଏବଂ ପ୍ରାକୃତିକ ଶରୀର ପଶୁ ହିଁ ଅଟେ। ଆମେମାନେ ତ ସ୍ତନ୍ୟପାୟୀ ଅଟୁ, ଆମେମାନେ ଜାଣୁ ଯେ ଆମେ ସମସ୍ତେ ଦେଖନ୍ତୁ, ଏବଂ ଏହା ସବୁ ପରମେଶ୍ୱରଙ୍କ ପ୍ରକୃତି ନିରନ୍ତରତାରେ ଅଟେ। କିନ୍ତୁ ବର୍ତ୍ତମାନ ଯେ ମୁଦ୍ରାଗୁଡ଼ିକ ଫିଟା ଯାଇଅଛି, ସେ ସତ୍ୟର ଆତ୍ମା ଆମକୁ ବାକ୍ୟ ଆଡ଼କୁ ନିର୍ଦ୍ଦେଶିତ କରୁଛନ୍ତି, ତାହା ଏହି ବିଷୟକୁ ବ୍ୟାଖ୍ୟା କରେ ଯେ ଯୁଗ ଯୁଗ ଧରି ଏହି ସମସ୍ତ ତ୍ରୁଟି କାହିଁକି ରହିଆସିଛି। କାରଣ ମୁଦ୍ରାଗୁଡ଼ିକ ଫିଟା ଯାଇନଥିଲା, ଏହା ପ୍ରକାଶିତ ହୋଇନଥିଲା। ଏହା ସତ୍ୟ ଅଟେ। ଧ୍ୟାନ ଦିଅନ୍ତୁ ଯେ ଆପଣ ଆପଣ ଛାୟା ଗୁଡ଼ିକୁ ବିଫଳ କରିପାରିବେ ନାହିଁ। ଗତକାଲି ରାତି ଯେପରି ମୁଁ ଆପଣମାନଙ୍କୁ ଭୂମି ଉପରେ ଛାଇ ପଡ଼ିବା ବିଷୟରେ ପ୍ରଚାର କରିଥିଲି, ଏହାକୁ ସଠିକ୍ ଭାବରେ ଆସିବାକୁ ଅଛି। କିପରି ଭାବରେ ଚଟାଣରେ ଏକ ହାତୀର ଛାଇ ହୋଇପାରେ ଏବଂ ଏକ ସାନ ଆକୃତି ବିଶିଷ୍ଟ ପତଳା ମଣିଷ ହାତୀ ଭାବରେ ବାହାରକୁ ଆସେ, କିମ୍ବା ହାତୀ ଭାବରେ ଏକ ସାନ ଆକୃତି ବିଶିଷ୍ଟ ପତଳା ମଣିଷ ବାହାରି ଆସେ। ତେବେ ଯଦି ଆପଣ ଏହାକୁ ସମ୍ପୂର୍ଣ୍ଣ ପ୍ରତିଚିତ୍ରଣରେ ଧ୍ୟାନ ଦେବେ, ତେବେ ଜଣେ ପ୍ରକୃତ ସ୍ତ୍ରୀ, ଜଣେ ପ୍ରକୃତ ନାରୀ କୁମାରୀ, ଯିଏକି ତାର ସ୍ୱାମୀଙ୍କୁ ବିବାହ କରେ ଏବଂ ଜୀବନଯାପନ କରେ, ଏବଂ ସେ ପୁରୁଷ ପାଇଁ ଏକ ଆଶୀର୍ବାଦର ବିଷୟ ଅଟେ। ଯଦି ପରମେଶ୍ୱର ତାଙ୍କର ପୁତ୍ରକୁ ଏକ ପତ୍ନୀ ଅପେକ୍ଷା କୌଣସି ଅଧିକ ଉତ୍ତମ ଜିନିଷ ଦେଇପାରିଥାନ୍ତେ, ତେବେ ସେ ତାହାକୁ ତାହା ହିଁ ଦେଇଥାନ୍ତେ। ମାତ୍ର ସେହି ସ୍ତ୍ରୀ ଏକ ଯୌନ କାର୍ଯ୍ୟ ପାଇଁ ପରିକଳ୍ପିତ ଅଟେ, ଆଉ ଅନ୍ୟ କୌଣସି ପ୍ରାଣୀ ସେହିପରି ଭାବରେ ପରିକଳ୍ପିତ ନୁହେଁ। ପୃଥିବୀର ଅନ୍ୟ କୌଣସି ପ୍ରାଣୀ ସେହିପରି ପରିକଳ୍ପିତ ନୁହେଁ। ତାହା ହିଁ ସେହି କାରଣ ଯେ ଆପଣ ବହୁ ବିବାହ ଦେଖନ୍ତି, ସେହି କାରଣ ଯୋଗୁଁ ତାହିଁ ଅଟେ ଯାହାକି ତାକୁ ଭିତରକୁ ଆଣିଥିଲା। ତେବେ ଦେଖନ୍ତୁ, ଅନ୍ତିମ ବିଶ୍ଲେଷଣରେ ଦେଖନ୍ତୁ, ସେଠାରେ ଜଣେ ଯୀଶୁଖ୍ରୀଷ୍ଟ ଅଛନ୍ତି, କଣିଆ ଠିକ୍, ଜଣେ ମଣିଷ, ପରମେଶ୍ୱର ଇମାନୁଏଲ। କଣ ଆପଣ ତାହା ବିଶ୍ୱାସ କରନ୍ତି କି? ମାତ୍ର ତାହାଙ୍କ ପତ୍ନୀଙ୍କର ସଦସ୍ୟମାନେ ଅନେକ, ଦେଖନ୍ତୁ, ହଜାର ଗୁଣନ ହଜାର ହଜାର, କଣିଆ ଠିକ୍, ତାଙ୍କ ପତ୍ନୀ, ସେହି କନ୍ୟା, ସେହି ମଣ୍ଡଳୀ। କଣ ଆପଣ ବର୍ତ୍ତମାନ ବୁଝୁଛନ୍ତି? ସେଇଥିପାଇଁ ସେ ଆଦମଙ୍କୁ କହିଥିଲେ, ଏହା ପୂର୍ବେ କି ଯୌନ ସମ୍ପର୍କ କଦାପି ମତେଇ ଥାନ୍ତା କିମ୍ବା ପ୍ରଥମେ ଅଣାଯାଇଥାନ୍ତା, ପୃଥିବୀକୁ ପରିପୂର୍ଣ୍ଣ କରିବା ପାଇଁ ବହୁଗୁଣିତ ହୁଅ। ଯେତେବେଳେ କି ସେ ଏବେ ସୁଦ୍ଧା ଆରମ୍ଭରେ ଥିଲେ, ଯେତେବେଳେ କି ସେ ଏବେ ସୁଦ୍ଧା ନିଜେ ଉଭୟ ପୁରୁଷ ଏବଂ ସ୍ତ୍ରୀ ଥିଲେ। ସେଠାରେ ସେତେବେଳେ ତାହା ଦର୍ଶାଏ ଯେ ସେ କନ୍ୟାକୁ ବାକ୍ୟରୁ ଆସିବାକୁ ଅଛି, ଆତ୍ମିକ ବହୁଗୁଣନ ଦ୍ୱାରା, ବହୁଗୁଣନ କରିବା ଦ୍ୱାରା। ଦେଖନ୍ତୁ, ପୃଥିବୀକୁ ପରିପୂର୍ଣ୍ଣ କରିବାକୁ ଅଛି। ତେବେ ଯୌନକ୍ରିୟାରେ ଦେଖନ୍ତୁ, ସେ ବିଚାରଧାରାର ବିଦ୍ୟାଳୟ ଗୁଡ଼ିକ ସେ ଦୁଇଟି ବିଷୟକୁ ମିଶ୍ରିତ କରି ପକାଇଲେ, ଏଣୁ ଆପଣ ଏହା କରିପାରନ୍ତି ନାହିଁ। ଆପଣଙ୍କୁ ତ ଏହାକୁ ତାହାର ସତ୍ୟତା ନିକଟକୁ ଫେରାଇ ଆଣିବାକୁ ଅଛି ଆଦ୍ୟରେ, ଏବଂ ଶେଷରେ ସେଠାରେ ଜଣେ ପ୍ରଭୁ ଯୀଶୁ ରହିବେ ଏବଂ ତାହାଙ୍କର ଅନେକ କନ୍ୟା ଏକକ ଭାବରେ ରହିବେ। କଣ ଆପଣ ଏହା ବୁଝିଲେ କି? ସେଠାରେ ଜଣେ ଦାଉଦ, ଜଣେ ରାଜା, ପରମେଶ୍ୱରଙ୍କ ନିଜ ମନର ମତ, ଗୋଟିଏ ସିଂହାସନ ଉପରେ ପାଞ୍ଚଶହ ପତ୍ନୀଙ୍କ ସହ ଥିଲେ। ସହସ୍ରାବ୍ଦୀରେ ଯୀଶୁ ତାହାଙ୍କ ସିଂହାସନରେ, ହାଲେଲୁୟା, ଜଣେ ପତ୍ନୀଙ୍କ ସହିତ ବସିଲେ, ଯେପରିକି ତା ଆଦ୍ୟରେ ଥିଲା, ପୃଥିବୀରୁ ସୃଷ୍ଟି ହୋଇଥିଲା। ପୁନରୁତ୍ଥାନରେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ହସ୍ତ ଦ୍ୱାରା ଅନେକ ସଦସ୍ୟଙ୍କର ସୃଷ୍ଟି ହେବ। ସେଠାରେ ଆପଣ ଅଛନ୍ତି। ସ୍ତ୍ରୀ ଲୋକମାନେ ତାହା ହେବା ପାଇଁ ସଂଘର୍ଷ କରନ୍ତୁ, ଖ୍ରୀଷ୍ଟଙ୍କ ନିକଟକୁ ଆସନ୍ତୁ, ତାପରେ ଆପଣ ସେଠାକାର ସେ ଅପରିଷ୍କାର ବିଶୃଙ୍ଖଳା ଭିତରେ ରହିବେ ନାହିଁ। ମାତ୍ର ଯେପର୍ଯ୍ୟନ୍ତ ଆପଣ କେବଳ ଜଣେ ମଣ୍ଡଳୀର ସଦସ୍ୟ ହୋଇ ନିଜେ ନୈତିକ ଏବଂ ଉତ୍ତମ ଭାବେ ଜୀବନଯାପନ କରିବାକୁ ଚେଷ୍ଟା କରନ୍ତି, ଆପଣ ଏହାକୁ କଦାପି କରିପାରିବେ ନାହିଁ। କିଏ ବା କୌଣସି ଜଣେ ବ୍ୟକ୍ତି ସୁଦ୍ଧା ଏହାକୁ ଖ୍ରୀଷ୍ଟଙ୍କ ବାହାରେ କରିପାରିବେ ନାହିଁ, ଯେପରିକି ପାଉଲ କହିବାକୁ ଗଲେ, ମାତ୍ର ସେଠାରେ ଖ୍ରୀଷ୍ଟଙ୍କଠାରେ କେହି ପୁରୁଷ କିମ୍ବା ସ୍ତ୍ରୀ ନୁହନ୍ତି, ସେମାନେ ସମସ୍ତେ ସମାନ ଅଟନ୍ତି। ମାତ୍ର ଏହି ବିବାହ ଏବଂ ଛାଡ଼ପତ୍ର ବିଷୟକୁ ସହକ କରିବା ପାଇଁ, ଯେପରିକି ଆପଣ ଏହା ଜାଣିପାରନ୍ତି ଯେ କେଉଁଠି ଠିକ୍ ଏବଂ କେଉଁଠି ଭୁଲ, ବର୍ତ୍ତମାନ ସେଠାରେ ଏହାକୁ ସ୍ପଷ୍ଟ ଭାବରେ ପ୍ରତିରୂପରେ ଦେଖାଉଛନ୍ତି। ଜଣେ ଖ୍ରୀଷ୍ଟ ଅଛନ୍ତି ଏବଂ ସେହି ପତ୍ନୀଙ୍କର ଅନେକ ସଦସ୍ୟ ଅଛନ୍ତି। ଧ୍ୟାନ ଦିଅନ୍ତୁ ଯେ ସେ ଯେକୌଣସି ସମୟରେ ତାହାଙ୍କ ଇଚ୍ଛା ଅନୁସାରେ ଆମମାନଙ୍କୁ ଆତ୍ମିକ ବ୍ୟଭିଚାର ଏବଂ ଭଣ୍ଡ ଶିକ୍ଷା ପାଇଁ ପରିତ୍ୟାଗ କରିଦେଇପାରନ୍ତି। ମାତ୍ର ଆପଣ ତାହାଙ୍କୁ ପରିତ୍ୟାଗ କରି ଏହା ପାଇଯିବେ ବୋଲି ଚେଷ୍ଟା କରିବାକୁ କିପରି ସାହସ କରୁଛନ୍ତି? ପୁରୁଷ ନିଜ ପତ୍ନୀକୁ ପରିତ୍ୟାଗ କରି ଅନ୍ୟ ଜଣଙ୍କୁ ବିବାହ କରିପାରିବ, ମାତ୍ର ସେହି ସ୍ତ୍ରୀ ନିଜ ସ୍ୱାମୀକୁ ପରିତ୍ୟାଗ କରି ଅନ୍ୟ ଜଣଙ୍କୁ ବିବାହ କରିପାରିବ ନାହିଁ। କଣ ସମସ୍ତ ଛାୟାଗୁଡ଼ିକୁ ଏବଂ ପ୍ରତିରୂପଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ସନ୍ତୁଳିତ ରହିଥିବାର ଦେଖୁଛନ୍ତି କି? ମୂଳ ସୃଷ୍ଟିକୁ ଦେଖନ୍ତୁ, କୌଣସିଠାରେ ସେହି ଉପ ଉତ୍ପାଦକୁ ନୁହେଁ, ସେହି ମଣ୍ଡଳୀକୁ ନୁହେଁ, ବାକ୍ୟ ମାଧ୍ୟମରେ ସେହି କନ୍ୟାକୁ, ସେହି ସ୍ତ୍ରୀ ନୁହେଁ, ପ୍ରତ୍ୟେକ ଥର ସେହି ପୁରୁଷ। ସେଇଥିପାଇଁ ଏହା ସେହି ପୁରୁଷ କରୁଥିବା ବିରୁଦ୍ଧରେ କଦାପି କିଛି ନୁହେଁ, ଏହା ତ ସଦାସର୍ବଦା ସେହି ସ୍ତ୍ରୀ ହିଁ ଅଟେ। ତ ଅବିକଳ ଠିକ୍, ମାତ୍ର ସେ ଖ୍ରୀଷ୍ଟଙ୍କ କନ୍ୟା ତା ହେବା ଦ୍ୱାରା ହୋଇପାରନ୍ତି, ଏବଂ ମନେ ରଖନ୍ତୁ ଯେ ସେ ଜଣେ ପୁରୁଷର ଅଂଶ ହୋଇଥିବାରୁ ବାଇବେଲ କୁହେ ଯେ ସେ କରିପାରେ। ତଥାପି ମୁଁ ସ୍ତ୍ରୀକୁ ଶିକ୍ଷା ଦେବା ପାଇଁ ବା କର୍ତ୍ତାପଣ କରିବା ପାଇଁ ଅନୁମତି ଦେଇନାହିଁ, ବରଂ ନିରବ ହୋଇ ରହିବାକୁ ଆଜ୍ଞା ଦେଇଛି। କାରଣ ପ୍ରଥମେ ଆଦମ ସୃଷ୍ଟି ହେଲେ ଏବଂ ପରେ ହବା, ଆଉ ଆଦମ ପ୍ରତାରିତ ହୋଇନଥିଲେ, କିନ୍ତୁ ସେ ଉପ ଉତ୍ପାଦ ପ୍ରତାରିତ ହୋଇଥିଲେ। ତଥାପି ସେ ଉଦ୍ଧାର ପ୍ରାପ୍ତ ହେବ ଯଦି ସେ ପବିତ୍ରତା ଏବଂ ଗାମ୍ଭୀର୍ଯ୍ୟରେ ଏବଂ ସନ୍ତାନ ପ୍ରସବରେ ଏବଂ ଏହିପରି ସମସ୍ତ କାର୍ଯ୍ୟରେ ଲିପ୍ତ ରହିବ, କାରଣ ତାପରେ ଯାଇ ସେ ଏହି ପୁରୁଷର ଏକ ଅଂଶବିଶେଷ ହୁଏ, ତାହା ହିଁ ନେଇକି ଆସେ। ଅବ୍ରାହମ କାହିଁକି କଲେ ନାହିଁ? ପରମେଶ୍ୱର କାହିଁକି ସାରାକୁ ସେଠାରେ ମାରିଦେଲେ ନାହିଁ, ଯିଏକି ସେଠାରେ ବସିଥାଇ ଅସ୍ୱୀକାର କରିଥିଲା ଏବଂ ପରମେଶ୍ୱରଙ୍କ ଠିକ୍ ସମ୍ମୁଖରେ ହିଁ ମିଛ କହିଥିଲା। ସେଠାରେ ଏକ ମର୍ତ୍ୟ ମଣିଷ ଭାବରେ ବସି ମାଂସ ଖାଇଥିଲେ, ରୁଟି ଖାଇଥିଲେ, କ୍ଷୀର ପିଇଥିଲେ ଏବଂ ସେ କହିଲେ ସାରା ସେଠାରେ ପଛରେ କାହିଁକି ହସିଥିଲା, ତାଙ୍କ ପଛରେ ଥିବା ତମ୍ବୁରେ ଥିଲେ, ସାରାଙ୍କୁ କଦାପି ଦେଖିନଥିଲେ। ଏହା କହିଥିଲେ ଯେ ଏହି ବିଷୟଗୁଡ଼ିକ କିପରି ହୋଇପାରେ। ସାରା କହିଲା, ମୁଁ ଏହା କେବେ ବି କହି ନାହିଁ। ମୋ ପ୍ରଭୁ, ପରମେଶ୍ୱରଙ୍କୁ ତାଙ୍କ ମୁଖରେ କହିବା ଯେ ସେ ମିଥ୍ୟାବାଦୀ ଅଟନ୍ତି, ମାତ୍ର ସେ ତାଙ୍କର ପ୍ରାଣ ନେଇପାରିଲେ ନାହିଁ, କାହିଁକି ସେ ଅବ୍ରାହ୍ମଙ୍କର ଏକ ଅଂଶ ଥିଲା। ଆମେନ୍। ସେ ଅବ୍ରାହ୍ମଙ୍କୁ ଆଘାତ ନ କରି ତାଙ୍କୁ ଆଘାତ କରିପାରିବେ ନାହିଁ। ତେବେ ଆପଣ ସ୍ତ୍ରୀ ଲୋକମାନେ ଦେଖନ୍ତୁ ଯେ ଆପଣ କେଉଁଠାରୁ ଅଟନ୍ତି। ବାଇବେଲ କୁହେ, ତୁମେ ସ୍ତ୍ରୀ ଲୋକମାନେ ସାରାଙ୍କ ପରି ହୁଅ, ଯିଏକି ଆପଣାକୁ ଶାଳୀନ ପୋଷାକରେ ସୁସଜ୍ଜିତ କରିଥିଲେ। ତାର ନିଜ ସ୍ୱାମୀଙ୍କ ପ୍ରତି ସଚ୍ଚୋଟ ଏବଂ ବିଶ୍ୱସ୍ତ ରହିଥିଲେ, ତାଙ୍କୁ ଏତେ ପ୍ରେମ କରୁଥିଲେ ଯେ ସେ ତାଙ୍କୁ ନିଜର ପ୍ରଭୁ ବୋଲି ଡାକିଥିଲେ, କର୍ତ୍ତୃତ୍ୱକାରୀ, କର୍ତ୍ତାପଣ। ଏବଂ ଆପଣ ସ୍ତ୍ରୀ ଲୋକମାନଙ୍କ ମଧ୍ୟରୁ କେତେକେ ଏହି ଖରାପ ପୋଷାକ ଗୁଡ଼ିକ ପିନ୍ଧନ୍ତି ଏବଂ ପୁରୁଷମାନଙ୍କ ଆଗରେ ନିଜକୁ ଦେଖାଇ ହେବାକୁ ଏଠାକୁ ବାହାରନ୍ତି। ଯୀଶୁ କହିଲେ, ଯେ କେହି କୌଣସି ସ୍ତ୍ରୀକୁ କାମୁକ ଦୃଷ୍ଟିରେ ଦେଖେ ନିଜ ହୃଦୟରେ ତା ସହିତ ବ୍ୟଭିଚାର କରିସାରିଛି। ତେବେ ଦୋଷୀ କିଏ, ସେହି ପୁରୁଷ ନା ଆପଣ? ସେ ଜଣେ ପୁରୁଷ ଅଟେ, ସେହିପରି ନିର୍ମିତ ହୋଇଅଛି ଯେପରିକି ସେ ଏହି କ୍ରିୟାକୁ କରିପାରନ୍ତି। ଦେଖନ୍ତୁ, ଏବଂ ଆପଣ ସେହି ସ୍ତ୍ରୀ ଅଟନ୍ତି ଯିଏକି ମନା କରିବା ଉଚିତ। ଏବଂ ଆପଣ ନିଜକୁ ବାହାରେ ସେହିପରି କାହିଁକି ଉପସ୍ଥାପିତ କରନ୍ତି? ଏହା ଆରାମ ପାଇଁ ନୁହେଁ। ଆପଣ ଜାଣନ୍ତି ଯେ ତାହା ହୋଇପାରେ ନାହିଁ, ଯେତେବେଳେ କି ଆପଣ ସେହି ଛୋଟ ପ୍ୟାଣ୍ଟ ପିନ୍ଧିବା ସହ ଥଣ୍ଡାରେ ଅଧା ଜମିକି ମରିଯିବେ। ଦେଖନ୍ତୁ, ଆରାମ ପାଇଁ ହୋଇପାରେ ନାହିଁ। ତେବେ ଏହା କଣ ପାଇଁ? ଏହା ତ ଅଶୁଚିତା ପାଇଁ। ଆପଣ ଏହାକୁ ସ୍ୱୀକାର କରିବେ ନାହିଁ, ମାତ୍ର ଏହା ତ ବାଇବେଲ ସେହିପରି ହିଁ କୁହେ। ଏହା ସତ୍ୟ ଅଟେ, ଏହା ତ ଏକ ଅଶୁଚି ଆତ୍ମା ଅଟେ ଯାହାକି ଆପଣଙ୍କ ଭିତରେ ଅଛି। ଆପଣ ଅଶୁଚି ହେବାକୁ ଚାହାନ୍ତି ନାହିଁ, ମାତ୍ର ଆପଣ ଅନୁଭବ କରୁନାହାନ୍ତି। ଆତ୍ମିକ ଭାବରେ ଆପଣ ଅଶୁଚି ଅଟନ୍ତି, କାରଣ ଆପଣ ନିଜକୁ ଅଶୁଚି ଭାବରେ ଉପସ୍ଥାପନ କରୁଛନ୍ତି। ତେବେ ଜଣେ ପୁରୁଷ ତାଙ୍କର ପୁରୁଣା ମଇଳା ଗଣ୍ଠି ଆଣ୍ଠୁ ଏବଂ ଯଦି ସେ କୌଣସି ପୋଷାକ ପିନ୍ଧି ବି ନଥାନ୍ତି, ତେବେ କିଛି ଫରକ ପଡେ ନାହିଁ। ତାଙ୍କ ଶରୀର ପ୍ରଲୋଭନକାରୀ ନୁହେଁ, କାହିଁକି ସେ ମୂଳ ସୃଷ୍ଟିରେ ଥିଲେ, ଚରିତ୍ର ରହିବା ଉଚିତ। ଦେଖନ୍ତୁ, କିନ୍ତୁ ପ୍ରଲୋଭନ କରିବା ହେତୁ ଆପଣ ଉପ ଉତ୍ପାଦ ଅଟନ୍ତି। ପରମେଶ୍ୱର ଦୟା କର, ହେ ମୋର ପ୍ରଭୁ, ଏହି ପାପପୂର୍ଣ୍ଣ ଜଗତ ଯେତେବେଳେ ସମାପ୍ତ ହେବ ମୁଁ ଖୁସି ହେବି। ଧ୍ୟାନ ଦିଅନ୍ତୁ, ସେ ଯେକୌଣସି ସମୟରେ ଚାହିଁବେ ନିଜର ପତ୍ନୀଙ୍କୁ ପରିତ୍ୟାଗ କରିପାରନ୍ତି, ମାତ୍ର ସେ ସ୍ତ୍ରୀ ତାଙ୍କୁ ପରିତ୍ୟାଗ କରିପାରିବ ନାହିଁ। ସେ ମୋତେ ତିଆରି କରିପାରନ୍ତି, ସେ ଯେକୌଣସି ସମୟରେ ଚାହିଁଲେ ଧାରଣା ନେଇ ମୋତେ ଧୂଳିରେ ପକାଇ ପାରନ୍ତି, କିନ୍ତୁ ହେ ଭାଇ, ଉତ୍ତମ ହେବ ଯେ ମୁଁ ତାହାଙ୍କୁ ସେଠାରେ କେବେ ହେଲେ ପକାଇବାକୁ ଚେଷ୍ଟା ନ କରେ, ମୁଁ ତ ବିନଷ୍ଟ ଅଟେ। ସଲୋମନ ଯେକୌଣସି ଅବିବାହିତ ସ୍ତ୍ରୀଙ୍କୁ ବିବାହ କରିପାରନ୍ତି, ସେ ଯେକୌଣସି ସ୍ତ୍ରୀଙ୍କୁ ଚାହାନ୍ତି ତାହାକୁ ବିବାହ କରିପାରନ୍ତି। ଜଣେ ଯାଜକ କେବଳ ଏପରି ଜଣେ ସ୍ତ୍ରୀଙ୍କୁ ବିବାହ କରିପାରିବ ଯାହାକି କୁମାରୀ ଅଟେ। ସଲୋମନ ଯେପରିକି ଦାଉଦ ସେ ବିବାହ କରିଥିଲେ, ତାଙ୍କର ନାମ କଣ? ଅବିଗେଲଙ୍କୁ, ଯେଉଁଥିରେ କି ଜଣେ ବ୍ୟକ୍ତି ଥିଲେ ଯାହାକୁ ଏକ ମୂର୍ଖ ବୋଲି ଡକାଯାଉଥିଲା ଏବଂ ସେ ମରିଗଲେ। ତାଙ୍କର ଏକ ଉତ୍ତମ ପତ୍ନୀ ଥିଲେ ଆଉ ଅବିଗେଲ ଦାଉଦଙ୍କୁ ବିବାହ କଲେ। ସେ ଜଣେ ରାଜା ଥିଲେ, ଯାଜକ ନୁହନ୍ତି। ଦେଖନ୍ତୁ, ତେଣୁ ସେ ବିବାହ କଲେ, ମାତ୍ର ଜଣେ ଯାଜକ ତାହା କରିପାରିବେ ନାହିଁ, କାରଣ ସେ ଛୁଇଁଥିଲେ କିମ୍ବା ତାଙ୍କ ପତ୍ନୀ ନିମନ୍ତେ ଜଣେ ଏପରି ସ୍ତ୍ରୀ ଗ୍ରହଣ କରୁଥିଲେ ଯାହାକି ପୂର୍ବରୁ କୌଣସି ପୁରୁଷଙ୍କ ପତ୍ନୀ ଥିଲା। ତେଣୁ ତାହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଣ୍ଡଳୀର କୁମାରିତ୍ୱକୁ ଦର୍ଶାଏ। ସେ କନ୍ୟାକୁ ବିଶୁଦ୍ଧ ହେବାକୁ ଅଛି, ସେହି ବାକ୍ୟ ଗୋଟେ ବି ବାକ୍ୟ ଇଆଡ଼େ ସିଆଡ଼େ ଲୋପ ହେବାର ନାହିଁ, ନିଶ୍ଚିତ ଭାବରେ। କଣ ଆପଣ ଏପରି ଏକ ସଠିକ କନ୍ୟାର କଳ୍ପନା କରିପାରନ୍ତି କି ଯାହାର ଗୋଟିଏ ସ୍ତନ ନଥାଏ ଏବଂ ଅନ୍ୟଟି କୌଣସି କିଛି ବିଷୟ ଭୁଲ ଥାଏ? ଆପଣ ଜାଣନ୍ତି, ତାହା ଖ୍ରୀଷ୍ଟଙ୍କ କନ୍ୟା ହେବାକୁ ଯାଉନାହିଁ। ସେ ତ ସିଦ୍ଧ ଅଟେ, ସେ ସମସ୍ତ କିଛି ବାକ୍ୟ ଅଟେ, ଗୋଟିଏ ହେଲେ ବାକ୍ୟ କୌଣସିଠାରେ ବିଫଳ ହେବ ନାହିଁ। ନା, ଧ୍ୟାନ ଦିଅନ୍ତୁ ଯେ ସେ ତାକୁ ପରିତ୍ୟାଗ କରିପାରନ୍ତି, କିନ୍ତୁ ସେ ସ୍ତ୍ରୀ ତାଙ୍କୁ ପରିତ୍ୟାଗ କରିପାରେ ନାହିଁ। ସେ ଏହା କରିଛନ୍ତି, ଏହାକୁ ପ୍ରମାଣ କରିଛନ୍ତି ସେହି ଦିନରେ ଯେଉଁଦିନ କି ଲୁଥର, ୱେସ୍ଲି ଏବଂ ପେଣ୍ଟିକସ୍ ଯେତେବେଳେ ସେମାନେ ଆତ୍ମିକ ଯୌନ ସମ୍ପର୍କ ଦ୍ୱାରା ବାକ୍ୟର ପରବର୍ତ୍ତୀ ଅଂଶ ସହିତ ଗର୍ଭବତୀ ହେବା ପାଇଁ ତାଙ୍କର ପରବର୍ତ୍ତୀ ଅଂଶ ହେବାକୁ ନାସ୍ତି କରିଦେଇଥିଲେ। କଣ ଆପଣ ତାହା ବୁଝିପାରିଲେ? ସେ ମନା କରିଦେଲେ। ଲୁଥରାନ ମଣ୍ଡଳୀ ଖ୍ରୀଷ୍ଟଙ୍କ ସହିତ ଆଉ ଅଧିକ ଅଭିଳାଷ ରଖିବାକୁ ମନା କରିଦେଲା। ଲୁଥର ଏହା ମନା କରିଦେଲେ। ଏବଂ ମୋତେ ଏହା କହିବାକୁ ଦିଅନ୍ତୁ, ଯେକୌଣସି ପ୍ରକାର ହେଲେ ମୋତେ କିଛି ଡାକିବାକୁ ଯାଉଛନ୍ତି, ଠିକ ସେହି ପ୍ରକାର ଆଜି ମଧ୍ୟ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ସହିତ ତାହା ହିଁ ଅଟେ। ସେମାନେ ସେହି ବାକ୍ୟ ଗ୍ରହଣ କରିବାରେ ବିଫଳ ହୁଅନ୍ତି, ସେମାନେ ଖ୍ରୀଷ୍ଟଙ୍କୁ ପ୍ରତ୍ୟାଖ୍ୟାନ କରିଥାନ୍ତି। ଏବଂ ଯେକୌଣସି ସ୍ତ୍ରୀ ଲୋକ ଯିଏକି ପୁରୁଷକୁ ତାର ସନ୍ତାନ ପାଇଁ ମନା କରେ ତାକୁ ତାଙ୍କର ପତ୍ନୀ ହେବାର କୌଣସି ଅଧିକାର ନାହିଁ। ଆମିନ। କଣ ଆପଣମାନଙ୍କର ମନେ ଅଛି ବାଇବଲରେ ଯେତେବେଳେ ସେହି ରାଜା ଏଷ୍ଟରଙ୍କୁ ବିବାହ କରିଥିଲେ, ଯେହେତୁ ରାଣୀ ମନା କରିଦେଇଥିଲେ ସେଇଥିପାଇଁ ସେ ନିଜ ନିମନ୍ତେ ଆଉ ଜଣ କାହାକୁ ଗ୍ରହଣ କରିଥିଲେ। ଏବଂ ଯେତେବେଳେ ସେହି କଣ ହେଲା, ଯେତେବେଳେ ସେ ରାଜାଙ୍କ ସହିତ ବାହାରକୁ ଆସି ତାଙ୍କ କଥା ମାନିବାକୁ ମନା କରିଦେଲା, ସେ ସମାନ କଥା ଜଣେ ସ୍ତ୍ରୀଙ୍କ ସହିତ ଅଟେ ଯିଏକି ତାର ସ୍ୱାମୀ ପାଇଁ ସ୍ତ୍ରୀ ହେବାକୁ ମନା କରିଦିଏ। ଏବଂ ଠିକ ସେହିପରି ଭାବରେ ମଣ୍ଡଳୀ ସହିତ ଅଟେ ଯିଏକି ଆମେ ବର୍ତ୍ତମାନ ରହୁଥିବା ଏହି ଯୁଗର ସନ୍ତାନ ମାନଙ୍କୁ ଜନ୍ମ ଦେବା ପାଇଁ ସେହି ଯୁଗରେ ଗର୍ଭଧାରଣ କରିବାକୁ ମନା କରିଦିଏ। ଆମେମାନେ ଲୁଥରାନ୍ ନୁହଁ, ଆମେମାନେ ୱେସ୍ଲି ନୁହଁ, କିମ୍ବା ଆମେମାନେ ପେଣ୍ଟିକଷ୍ଟଲ
ନୁହଁ।
ପରମେଶ୍ୱରଙ୍କ ବାକ୍ୟର ଗର୍ଭଧାରଣ ଦ୍ୱାରା ଆମକୁ ଏହି ଯୁଗର ସନ୍ତାନ ହେବା ଆବଶ୍ୟକ, ଯେପରିକି ଏହି ଯୁଗର ଏକ ସନ୍ତାନ ସେହି ବୀଜ ସନ୍ତାନକୁ ଜନ୍ମ ଦେଉ। ଆମିନ। ମୁଁ ଆଶା କରେ ଯେ ଆପଣମାନେ ବୁଝୁଛନ୍ତି, ଗର୍ଭବତୀ ହୋଇପାରିବ ନାହିଁ ନା। ସେ କଣ କଲେ, ତାକୁ ଛାଡ଼ପତ୍ରରେ ପରିତ୍ୟାଗ କରିଦେଲେ, ଠିକ। ମାତ୍ର ସେ ସ୍ତ୍ରୀ ତାଙ୍କୁ ପରିତ୍ୟାଗ କରିବାକୁ ସାହସ ନ କରୁ, ସେ ସେହି ସ୍ତ୍ରୀକୁ ପରିତ୍ୟାଗ କରିଥିଲେ। ସେ ସେହି ଶରୀରକୁ ତାହାଙ୍କର ବାକ୍ୟ ଠିକ ପ୍ରକାଶ କରି ଚାଲିଲେ ଏବଂ ନିଜେ ମଧ୍ୟ ତାହାକୁ ସୁପ୍ରମାଣିତ କଲେ। ତାଙ୍କର ସନ୍ତାନମାନେ ଉଣା ଅଧିକ ତାହାଙ୍କ ପରି ଦେଖାଯିବାକୁ ଆରମ୍ଭ କରୁଛନ୍ତି, କାରଣ ଏହା ସମ୍ପୂର୍ଣ୍ଣ ଭାବେ ପରିପକ୍ ହେଉଅଛି, କିମ୍ବା ସେମାନେ ବାକ୍ୟର ସନ୍ତାନ ହେଉଅଛନ୍ତି। ମଣ୍ଡଳୀର ସନ୍ତାନ ନୁହେଁ, ବାକ୍ୟର ସନ୍ତାନ। ଏବଂ ସେହି କନ୍ୟା ବାକ୍ୟର ଏକ ସୁନ୍ଦର ସାନ ମହିଳା ହେବ, ବିଶୁଦ୍ଧ। ମନୁଷ୍ୟର କୌଣସି ସଂଗଠନ ଦ୍ୱାରା, କୌଣସି ମନୁଷ୍ୟକୃତ ସିଦ୍ଧାନ୍ତ ଦ୍ୱାରା ସ୍ପର୍ଶ ହୋଇନଥିବ, ସେ ସମ୍ପୂର୍ଣ୍ଣ ରୂପେ ବିଶୁଦ୍ଧ ବାକ୍ୟର କନ୍ୟା ହେବ। ଆମିନ ଏବଂ ଆମିନ। ମୁଁ ଆଶା କରେ ଯେ ଆପଣମାନେ ଆକାଶ ତଳେ ବାହାରେ ତାହା ବୁଝିଯାଆନ୍ତି, ସେ ପରମେଶ୍ୱରଙ୍କ ଗର୍ଭବତୀ ପୁତ୍ରୀ ହେବ। ଦେଖନ୍ତୁ ଯେ କି ଏକ ମହାନ ସମ୍ମାନର ବିଷୟ ଜଣେ ସ୍ତ୍ରୀ ଲୋକ ହୋଇପାରେ, ଦେଖନ୍ତୁ ଯେ କି ଏକ ମହାନ ବିଷୟ ମଣ୍ଡଳୀ ହୋଇପାରେ। ମାତ୍ର ଆପଣ ଦେଖନ୍ତୁ ଯେ ଅଶୁଚିତା ତାକୁ କେଉଁଠାକୁ ପହଞ୍ଚାଇଅଛି। ତାପରେ ବାହାରେ ଥିବା ସେହି ମଣ୍ଡଳୀକୁ ଏଠାରେ ଥିବା ମଣ୍ଡଳୀ ସହିତ ତୁଳନା କରିବାକୁ ଚେଷ୍ଟା କରନ୍ତି, ଆପଣ ତାହା କରିପାରନ୍ତି ନାହିଁ। ଏବଂ ରାସ୍ତାର ସେହି ବେଶ୍ୟାକୁ ଜୀବନ୍ତ ପରମେଶ୍ୱରଙ୍କ ମଣ୍ଡଳୀ ସହିତ ତୁଳନା କରିବାକୁ ଚେଷ୍ଟା କରନ୍ତି, କିମ୍ବା ସେହି ସ୍ତ୍ରୀ ସଠିକ ସ୍ତ୍ରୀକୁ ବେଶ୍ୟା ସହିତ, ସେହିପରି ବିଷୟ ସବୁ କାହିଁକି ଅଟେ? ଏହା ପରମେଶ୍ୱରଙ୍କ ଏକ ନିୟମ, ବିରୋଧାଭାସର ନିୟମ ଅଟେ। ଯଦି ଗୋଟିଏ ରାତି ନଥାନ୍ତା, ତେବେ ଆମେ କିପରି ଜାଣିଥାନ୍ତୁ ଯେ ଦିବାଲୋକ କିପରି ଉପଭୋଗ କରିବାକୁ ଅଛି? ଯଦି ବର୍ଷା ନଥାନ୍ତା, ତେବେ ଆମେ କିପରି ଜାଣିଥାନ୍ତୁ ଯେ ଶୁଖିଲା ପାଗକୁ କିପରି ଉପଭୋଗ କରିବାକୁ ଅଛି? ଯଦି ଜଣେ ମନ୍ଦ ସ୍ତ୍ରୀ ଲୋକ ନଥାନ୍ତେ, ତେବେ ଆମେ କିପରି ଜଣେ ପ୍ରକୃତ ସ୍ତ୍ରୀ ଲୋକଙ୍କୁ ଆଦର କରିବାକୁ ଏବଂ ସମ୍ମାନ କରିବାକୁ ଜାଣିଥାନ୍ତୁ? ଏହାକୁ ଠିକ ପ୍ରକାଶ କରି ଚାଲିଲେ, ତାହାଙ୍କର ବାକ୍ୟକୁ ଠିକ ପ୍ରକାଶ କରି ଚାଲିଲେ, ମାତ୍ର ସାବଧାନ ଯେ ଆମ ଭିତରୁ କେହି ତାହାଙ୍କୁ ଛାଡି ଅନ୍ୟ କାହାରିକୁ ବିବାହ କରିବା ପାଇଁ ଚେଷ୍ଟା କରିବାକୁ ସାହସ ନ କରୁ। ତେବେ ନିଶ୍ଚିତ ଭାବରେ ଏହା ସ୍ପଷ୍ଟ ଅଟେ ଯେ ଉଭୟ ସିଦ୍ଧାନ୍ତ କାହିଁକି ଭୁଲ ଅଟେ। ଆପଣ ଏହାକୁ ଏହି ଉପାୟରେ ଚଲାଇ ପାରିବେ ନାହିଁ, ଏହା ବିତି ଯାଇଅଛି। ଆପଣ ଏହାକୁ ସେହିପରି ଭାବରେ ଚଲାଇବେ, ଏହା ତ ସେହି ପ୍ରତିଶ୍ରୁତିକୁ ଠିକ ଅତିକ୍ରମ କରି ଚାଲିଯିବ। ଏଠାରେ ସେହି ପ୍ରତିଜ୍ଞା ଅଛି, ଏଠାରେ ସେହି ବିଷୟଟି ଠିକ ଏହିଠାରେ ଅଛି। ବାକ୍ୟ ପରସ୍ପର ବିରୋଧୀ ନୁହେଁ, ଏହାକୁ ତ ତେବେ ନିରନ୍ତରତାରେ ରହିବାକୁ ଅଛି, ଯେପରିକି ମାଥ୍ୟୁ 28:19 ପ୍ରେରିତ 2:38 ବିରୋଧ କରୁଥିବା ବିଷୟଠାରୁ ଅଧିକ କିଛି ନୁହେଁ। ବର୍ତ୍ତମାନ ଆପଣମାନଙ୍କ ମଧ୍ୟରୁ କେତେକ ସ୍ତ୍ରୀ ଲୋକମାନେ, ଆପଣମାନଙ୍କ ମଧ୍ୟରୁ କେତେକ ପୁରୁଷମାନେ, ମୁଁ ଜାଣେ ଯେ ଆପଣ ଏହା ସହିତ ସହମତ ନୁହନ୍ତି, କାରଣ ଆପଣ ଜାଣନ୍ତି ଆପଣ ବର୍ତ୍ତମାନ ତାହାକୁ ଲୁଚାଇ ପାରନ୍ତି ନାହିଁ, ଆପଣ କରିପାରନ୍ତି ନାହିଁ। ମାତ୍ର ମୋତେ ଆପଣଙ୍କୁ କେବଳ କିଛି ଦେଖାଇବାକୁ ଦିଅନ୍ତୁ। ଯଦି ମାଥ୍ୟୁ 28:19 କୁହେ, ଅତଏବ ତୁମ୍ଭେମାନେ ଯାଇ ସମସ୍ତ ଜାତିର ଲୋକମାନଙ୍କୁ ପିତା ଏବଂ ପୁତ୍ର ଓ ପବିତ୍ରାତ୍ମାଙ୍କ ନାମରେ ବାପ୍ତିସ୍ମ ଦିଅ, ଏବଂ ସେମାନେ ବୁଲି ପଡ଼ିଲେ, ଆଉ ପ୍ରତ୍ୟେକ ବ୍ୟକ୍ତି ଯିଏକି କେବେ ବାପ୍ତିଜିତ ହୋଇଥିଲେ, ଯାହାକି ତାହାର ବିପରୀତରେ ବାପ୍ତିଜିତ ହୋଇଥିଲେ, ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଲେ। ଏପରିକି ସମସ୍ତ ବାଇବେଲ ଯୁଗ ସାରା ଏବଂ ବାଇବେଲ ଯୁଗ ପରେ 300 ବର୍ଷ ପର୍ଯ୍ୟନ୍ତ ସୁଦ୍ଧା ନାଇସିଆ ପରିଷଦ ପର୍ଯ୍ୟନ୍ତ ତାହା ଚାଲିଥିଲା। ତାପରେ ସେମାନେ ଏହା ବଦଳରେ ମତବାଦ ସବୁକୁ ଗ୍ରହଣ କଲେ। ତେବେ ପାର୍ଥକ୍ୟ କ'ଣ ଯଦି ଏହା ପ୍ରକାଶିତ ହୋଇନଥାଏ? ଏବଂ କ'ଣ ଆପଣ ଜାଣନ୍ତି ଯେ ସମ୍ପୂର୍ଣ୍ଣ ପୁସ୍ତକଟି, ସମ୍ପୂର୍ଣ୍ଣ ବାଇବେଲ ଏକ ପ୍ରକାଶନ ଅଟେ? ସେହିପରି ଭାବରେ ହିଁ ଆପଣଙ୍କୁ ଏହା ଓ ସେ ଅନ୍ୟ ଭିତରେ ସତ୍ୟ ଜାଣିବାକୁ ପଡ଼ିବ। ଏହାର କାରଣ ହେଲା ଯେ ଏହା ଏକ ପ୍ରକାଶନ ଅଟେ, ଏବଂ ସେହି ପ୍ରକାଶନ ନିଶ୍ଚିତ ଭାବରେ ବାକ୍ୟ ସହିତ ରହିବା ଆବଶ୍ୟକ, ବାକ୍ୟର ବିପରୀତରେ ନୁହେଁ। ଆପଣ କୁହନ୍ତି, ତେବେ ମୁଁ ଏହା ମୋ ଠାରେ ପ୍ରକାଶିତ ହେଉଥିଲା। ତାପରେ ଯଦି ଏହା ବାକ୍ୟର ବିପରୀତ ଅଟେ, ଏହା ପରମେଶ୍ୱରଙ୍କ ଠାରୁ କେବେ ବି ଆସି ନାହିଁ, ତାହା ଠିକ୍। ତେବେ ଯଦି ଆପଣ ନେବାକୁ ଚାହିଁବେ ମାଥ୍ୟୁ 16:18, ଯୀଶୁ ନିଜେ କହିଲେ ଯେ ସମଗ୍ର ମଣ୍ଡଳୀ ତାହାଙ୍କର ମଣ୍ଡଳୀ ତାହାଙ୍କର ନିଜର ଆତ୍ମିକ ପ୍ରକାଶନ ଉପରେ ନିର୍ମିତ ହେବ, ଯାହା ହେଉଛି ବାକ୍ୟ। ମୁଁ ତୁମ୍ଭକୁ କହୁଅଛି, ତୁମ୍ଭେ ପିତର, ମାଂସ ରକ୍ତ ତୁମ୍ଭ ନିକଟରେ ଏହା କେବେ ପ୍ରକାଶ କରିନାହିଁ, ବରଂ ମୋର ସ୍ୱର୍ଗସ୍ଥ ପିତା ତୁମ୍ଭ ନିକଟରେ ଏହା ପ୍ରକାଶ କରିଅଛନ୍ତି। ପୁଣି ଏହି ପଥର ଉପରେ ବର୍ତ୍ତମାନ ମୁଁ ଜାଣେ ଆମର କ୍ୟାଥୋଲିକ ବନ୍ଧୁମାନେ ସେଠାରେ ଆପଣ କୁହନ୍ତି ଏହା ପିତରଙ୍କ ଉପରେ ନିର୍ମିତ ହୋଇଥିଲା ଏବଂ ପିତର ସେହି ପ୍ରେରିତ, ତେଣୁ ଅମୁକ ଅମୁକ ପ୍ରେରିତ ସମ୍ମତିରେ ଉତ୍ତରାଧିକାରୀ ଭାବରେ। ପ୍ରୋଟେଷ୍ଟାଣ୍ଟ ମାନେ କୁହନ୍ତି ଏହା ଯୀଶୁଖ୍ରୀଷ୍ଟଙ୍କ ଉପରେ ନିର୍ମିତ ହୋଇଥିଲା, ମାତ୍ର ଭିନ୍ନ ହେବା ପାଇଁ ନୁହେଁ, କେବଳ ତାହାକୁ ନିଏ ଯାହା ସେ କହିଥିଲେ। ସେ କହିଲେ, ମାଂସ ରକ୍ତ ତୁମ୍ଭ ନିକଟରେ ଏହା ପ୍ରକାଶ କରିନାହିଁ, ବରଂ ମୋର ସ୍ୱର୍ଗସ୍ଥ ପିତା ତୁମ୍ଭ ନିକଟରେ ଏହା ପ୍ରକାଶ କରିଅଛନ୍ତି। ପୁଣି ଏହି ପଥର ଉପରେ ବାକ୍ୟ କଣ ଅଟେ ତାହାର ଆତ୍ମିକ ପ୍ରକାଶନ ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି, ଆଉ ନରକର ବଳ ତାହା ଉପରେ ପ୍ରବଳ ହୋଇପାରିବ ନାହିଁ। ତାହାଙ୍କ ପତ୍ନୀ ଅନ୍ୟ ପୁରୁଷମାନଙ୍କ ସହିତ ପ୍ରଲୋଭିତ ହେବ ନାହିଁ। ମୁଁ ଆପଣା ମଣ୍ଡଳୀ ତୋଳିବି, ଆଉ ନରକର ବଳ ତାହା ଉପରେ ପ୍ରବଳ ହୋଇପାରିବ ନାହିଁ। ଆଉ ହେବଲ ଏବଂ କଇନ ଏଦନ ବଗିଚାରେ କଇନ ତାର ନିଜର ଧାରଣା ପ୍ରସ୍ତୁତ କଲା। ସେ କହିଲା, ତେବେ ଦେଖ, ପରମେଶ୍ୱର ଜଣେ ଭଲ ପରମେଶ୍ୱର ଅଟନ୍ତି, ସେ ସମସ୍ତ ପ୍ରକୃତି ଉପରେ ଅଛନ୍ତି, ତେଣୁ ମୁଁ ବିନ୍ସ ଛୁଇଁ ଏବଂ ଆଳୁ ନେବି ଏବଂ ମୁଁ ସେହି ଫୁଲଗୁଡ଼ିକୁ ନେବି ଏବଂ ମୁଁ ତାହାଙ୍କ ପାଇଁ ଏକ ପ୍ରକୃତରେ ସୁନ୍ଦର ବେଦୀ ତୋଳିବି। ତାହା ଏକ ମଣ୍ଡଳୀ ଅଟେ। ସେ ଆଣ୍ଠୁ ମାଡି ବସି ପଡ଼ିଲେ, ସେ ପରମେଶ୍ୱରଙ୍କୁ ବିଶ୍ୱାସ କଲେ, ସେ ପରମେଶ୍ୱରଙ୍କୁ ଉପାସନା କଲେ, ହାତ ଯୋଡ଼ିଲେ ଏବଂ ଏହି ବଳିଦାନକୁ ଉତ୍ସର୍ଗ କଲେ। ସେ ସମସ୍ତ କିଛି ଧାର୍ମିକ କାର୍ଯ୍ୟ କଲେ ଯାହା ହେବଲ କରିଥିଲେ। ହେବଲ ସେହି ସମାନ ପ୍ରକାରର ଏକ ଯଜ୍ଞବେଦୀ ନିର୍ମାଣ କଲେ, ମାତ୍ର ଯେତେବେଳେ ହେବଲ ତାର ନିଜର ଆଣିଲେ, ସେ ଗୋଟିଏ ମେଷଶାବକ ଆଣିଲେ। ତେବେ କଇନ ଭାବିଲେ ଯେ ପାପର ଏକ ପ୍ରତିକାର କରିବା ନିମନ୍ତେ ଯାହା ତାଙ୍କ ପିତା ଏବଂ ମାତା ନିଶ୍ଚୟ ଫଳ ଖାଇଥିଲେ, ଯେପରିକି ସେମାନେ ସେ ଉଦ୍ୟାନରେ ଶିକ୍ଷା ପାଇଥିଲେ, ମାତ୍ର ହେବଲ ଦିବ୍ୟ ପ୍ରକାଶନ ଦ୍ୱାରା ଏହା ଜାଣିଥିଲେ ଯେ ତା ରକ୍ତ ଥିଲା ଯାହାକି ତାହା ଘଟାଇଥିଲା ଦିବ୍ୟ ପ୍ରକାଶନ ଦ୍ୱାରା। ଆଉ ବାଇବେଲ ଏବ୍ରିରେ ତାର ବାର ପର୍ବରେ, ତାର ଏଗାର ପର୍ବରେ କୁହେ ଯେ ହେବଲ ବିଶ୍ୱାସ ଦ୍ୱାରା ଅର୍ଥାତ୍ ପ୍ରକାଶନ ଦ୍ୱାରା ପରମେଶ୍ୱରଙ୍କୁ କଇନ ଅପେକ୍ଷା ଏକ ଅଧିକ ଉତ୍ତମ ବଳିଦାନ ଉତ୍ସର୍ଗ କଲେ, ଯାହାଦ୍ୱାରା ସେ ଧାର୍ମିକ ଅଟେ ବୋଲି ପରମେଶ୍ୱର ସାକ୍ଷ୍ୟ ଦେଲେ। କଣ ଏହା ଠିକ ଅଟେ? ଆମେନ୍। ଭାଇ ଓ ଭଉଣୀ, ଏହା ମୋ ପାଇଁ ସେତିକି ସ୍ପଷ୍ଟ ଅଟେ ଯେତିକି ଏହା ହୋଇପାରେ। ସେଠାରେ ସେ ସମ୍ପୂର୍ଣ୍ଣ ବିଷୟ ରହିଛି। ତେବେ ବିବାହ ଏବଂ ଛାଡ଼ପତ୍ର ଉପରେ ଦେଖନ୍ତୁ, ଏହାକୁ ତ ପ୍ରକାଶିତ ହେବାକୁ ଅଛି, ଯେପର୍ଯ୍ୟନ୍ତ ଏହା ପ୍ରକାଶିତ ନ ହୁଏ ଆପଣ ଏହାକୁ ଜାଣନ୍ତି ନାହିଁ। ମାତ୍ର ସେ ଏହି ଶେଷ ଦିନରେ ଏହି ଯୁଗରେ ପ୍ରତିଜ୍ଞା କରିଥିଲେ ଯେ ବାଇବଲରେ ଥିବା ପ୍ରତ୍ୟେକ ଲୁକ୍କାୟିତ ନିଗୁଢ ବିଷୟ ପ୍ରକାଶ ପାଇବ। କେତେଜଣ ତାହା ଜାଣନ୍ତି? ପ୍ରକାଶିତ ବାକ୍ୟ ତାର ଦଶମ ପର୍ବ। ଯୀଶୁ ପ୍ରତିଜ୍ଞା କରିଥିଲେ ଯେ ବିବାହ ଏବଂ ଛାଡ଼ପତ୍ର ଉପରେ ଏହି ସମସ୍ତ ଲୁକ୍କାୟିତ ନିଗୁଢ ବିଷୟମାନ, ଏହି ଅନ୍ୟ ସମସ୍ତ ଲୁକ୍କାୟିତ ନିଗୁଢ ବିଷୟମାନ ଯାହାକି ରହିଥିଲା ଶେଷ ସମୟରେ ପ୍ରକାଶିତ ହେବ। ତେବେ ଆପଣମାନଙ୍କୁ ମନେଥିବ, ସେହି ରବ କହିଥିଲା, ଟ୍ୟୁସାନକୁ ଯାଅ। ଆକାଶରେ ସେହି ରହସ୍ୟମୟ ଆଲୋକ ମନେ ଅଛି କି? ସେଠାରେ ସେହି ସପ୍ତମ ଦୂତ ଛିଡ଼ା ହୋଇଥିବାର ମନେ ଅଛି କି? ଫେରି ଆସିବା ଏବଂ ସପ୍ତମୁଦ୍ରାକୁ ଖୋଲିବା, ଦେଖନ୍ତୁ ଯେ କଣ ଘଟିଅଛି, ତାହା ସତ୍ୟ ଅଟେ। ତେବେ ଅଳ୍ପ ଟିକେ ଆଗକୁ, ମାତ୍ର ବର୍ତ୍ତମାନ ଏହା ଶୁଣନ୍ତୁ। ମୁଁ ଜାଣେ ଯେ ଏହା ଆପଣଙ୍କର ଖାଇବାକୁ ଯିବା ପାଇଁ ସମୟ ହେଉଅଛି, ମାତ୍ର ମୁଁ ଭଲ ଖାଉଅଛି। ଧ୍ୟାନ ଦିଅନ୍ତୁ, ବର୍ତ୍ତମାନ ସେହି ସ୍ତ୍ରୀ ନିଜର ସ୍ଥାନ ପାଇଛନ୍ତି ଏବଂ ସେ ଏକ ଅଳଙ୍କାର ଅଟେ। ସଲୋମନ, ଏହି ବ୍ୟକ୍ତିଙ୍କର ଦଶ ହଜାର ପତ୍ନୀ ଥିଲେ କିମ୍ବା ଏକ ହଜାର ପତ୍ନୀ ଥିଲେ ବରଂ, ସେ କହିଲେ ଯେ ଜଣେ ପୁରୁଷ ଯିଏ ପତ୍ନୀ ପାଇଛନ୍ତି ଏକ ଉତ୍ତମ ଜିନିଷ ପାଇଛନ୍ତି। ସେ କହିଲେ ଜଣେ ଭଲ ସ୍ତ୍ରୀ ଲୋକ ତାଙ୍କ ମୁକୁଟରେ ଏକ ଅଳଙ୍କାର ସଦୃଶ, ତାହା ଏକ ସମ୍ମାନର ବିଷୟ ଅଟେ। ମାତ୍ର ଜଣେ ଅଧାର୍ମିକ ତାଙ୍କ ରକ୍ତରେ ଜଳ ସଦୃଶ ଅଟେ, ତାହା ତାଙ୍କର ଜୀବନ ଅଟେ। ସେ କହିଲେ ଏକ ହଜାର ମଧ୍ୟରେ ଜଣେ ଧାର୍ମିକ ଲୋକଙ୍କୁ ପାଇପାରିବେ। ସଲୋମନ ଏହା କହିଥିଲେ, କିନ୍ତୁ କହିଲେ ଆପଣ ଏକ ହଜାର ମଧ୍ୟରେ ଜଣେ ଧାର୍ମିକ ସ୍ତ୍ରୀ ଲୋକକୁ ପାଇପାରିବେ ନାହିଁ। ସଲୋମନ ଏହା କହିଥିଲେ, ଦେଖନ୍ତୁ। ତେବେ ଧ୍ୟାନ ଦିଅନ୍ତୁ ଯେ ଏହା କିପରି ଅଟେ। ମାତ୍ର ଆପଣ ଦେଖନ୍ତୁ, ସ୍ତ୍ରୀ ଲୋକ ଆପଣ ଏକ ଅଳଙ୍କାର ଅଟନ୍ତି ଯଦି ଆପଣ ଏକ ଅଳଙ୍କାର ହେବାକୁ ଚାହାନ୍ତି। ମାତ୍ର ସେହି ଇଚ୍ଛା ତ ଆପଣଙ୍କ ଠାରୁ ହେବା ଆବଶ୍ୟକ। ଏବଂ ଆପଣ ଦେଖନ୍ତୁ ଯେ ସେ ବିବାହ ଏବଂ ଛାଡ଼ପତ୍ର ବିଷୟ କାହିଁକି ଥିଲା, ଯୀଶୁ ତାହାକୁ ଇଙ୍ଗିତ କରି ପଛ ସମୟକୁ ଦେଖାଇଲେ, କାରଣ ଏହା ଆପଣଙ୍କ ପ୍ରଜାତି ଥିଲା ଯାହାକି ସମସ୍ତ ପ୍ରକାରର ପାପର କାରଣ ଥିଲା। ସେହି କାରଣରୁ ହିଁ ବହୁ ବିବାହ ଏବଂ ଛାଡ଼ପତ୍ର ଏବଂ ବିଷୟଗୁଡ଼ିକ ପ୍ରଥମ କରି ଆସିଲା। ଆଦ୍ୟରେ ଏହା ସେପରି କେବେ ନଥିଲା ଏବଂ ଏହା ଆରପାରି ଜଗତରେ ବି ରହିବ ନାହିଁ। ଜାକୁବକୁ ଦେଖନ୍ତୁ, ଯାହାଙ୍କ ଠାରୁ ପିତୃପୁରୁଷମାନେ ଆସିଥିଲେ, ତାଙ୍କର ଅତି କମ୍ରେ ଏକ ଡଜନ ପତ୍ନୀ ଥିଲେ। ସେ ଦୁଇ ଭଉଣୀଙ୍କୁ ବିବାହ କରିଥିଲେ ଏବଂ ଏହା ବ୍ୟତୀତ ଉପପତ୍ନୀମାନେ ଥିଲେ, ସାଧାରଣ ଆଇନଗତ ସ୍ତ୍ରୀ ଲୋକମାନେ ଯାହାଙ୍କ ସହିତ ସେ ରହିଥିଲେ, ଏବଂ ସେହି ପିତୃପୁରୁଷମାନେ ଠିକ୍ ସେହି ଉପପତ୍ନୀମାନଙ୍କ ଠାରୁ ଜନ୍ମ ହୋଇଥିଲେ। କଣ ତା ଠିକ ଅଟେ? ଦେଖନ୍ତୁ, ଆପଣଙ୍କୁ ତ ବାକ୍ୟକୁ ସୁଗମ କରିବାକୁ ପଡିବ। ଓ ମୋ ପାଖରେ ସେଗୁଡ଼ିକ ଉପରେ ପୃଷ୍ଠାମାନ ଅଛି। ଯଦି ଜଣେ ଧର୍ମଗୁରୁ ମୋତେ ଏହା ଉପରେ ପ୍ରଶ୍ନ କରନ୍ତି ଏବଂ ଆମେ ଏକାଠି ହଉ, ତେବେ ଆମେମାନେ ଏହା କଥା ହୋଇପାରିବା। ମାତ୍ର ନିଶ୍ଚିତ ଭାବରେ ଯଦି ତାହାଙ୍କ ପାଖରେ କିଛି ବି ଆତ୍ମିକତା ଥାଏ, ତାହେଲେ ସେଠାରେ ଦେଖିପାରିବେ ଯେ ଏହା ସତ୍ୟ ଅଟେ। ଏଥିରେ କୌଣସି ପ୍ରଶ୍ନ ନାହିଁ। ଜଣେ ଭଲ ସ୍ତ୍ରୀ ଏକ ଉତ୍ତମ ବିଷୟ ଅଟେ। ମୁଁ ତାହା ଜାଣେ। ମୁଁ ଏହାକୁ ପ୍ରକୃତ ସ୍ତ୍ରୀ ଲୋକଙ୍କ ଦ୍ୱାରା ଜାଣେ। ମୁଁ ପ୍ରକୃତ ସ୍ତ୍ରୀ ଲୋକମାନଙ୍କୁ ଭେଟିଅଛି ଯେଉଁମାନେ କି ଅସଲି ଅଟନ୍ତି, ଠିକ ସେତିକି ଅସଲି ଯେତିକି କୌଣସି ପୁରୁଷ ହୋଇପାରେ ଯିଏକି କେବେ ଧରାପୃଷ୍ଠରେ ଚାଲିଥିଲେ। ସେ ପୁରୁଷର ଏକ ଉପଉତ୍ପାଦ ଏବଂ ତାର ଏକ ଖଣ୍ଡ ଅଟେ। ଏବଂ ପତନରେ ସେ ସେହି ସ୍ତ୍ରୀର କଥା ଶୁଣୁଥିଲେ। ସେ କେବଳ ସେ ସ୍ତ୍ରୀ, ତାଙ୍କର ଏକ ଅଂଶ ଅଟେ। ମାତ୍ର ଏହା ସେ ସ୍ତ୍ରୀ ଉପରେ ନିର୍ଭର କରେ। ସେ ସେହିପରି ଭାବରେ ନିର୍ମିତ ଅଟେ ଯେପରିକି ସେ ଅଶୁଚି ହୋଇପାରେ, ଆଉ ତାକୁ ସେହି ବିଷୟକୁ ପ୍ରତ୍ୟାଖ୍ୟାନ କିମ୍ବା ଗ୍ରହଣ କରିବାକୁ ଅଧିକାର ଦିଆଯାଇଅଛି। ତା ଆଦ୍ୟରେ ଥିବା ସେହି ମୂଳ ପ୍ରକୃତିର ବିପରୀତ ଅଟେ। ଦେଖନ୍ତୁ, କିନ୍ତୁ ସେଠାରେ ଆପଣ ଅଛନ୍ତି। ବର୍ତ୍ତମାନ ଏହା 12 ଘଟିକା ହେଲାଣି, ଏଣୁ ମୁଁ ଏଠାରେ କିଛି ମିନିଟ୍ ପାଇଁ କିଛି ବିଷୟକୁ ଛାଡ଼ିଦେବି। ମୁଁ ଆପଣଙ୍କୁ କିଛି ପଚାରିବାକୁ ଚାହେଁ। ତେବେ ମନେ ରଖନ୍ତୁ, ମୁଁ ଏହାକୁ କେବଳ ମୋର ଦଳକୁ କହୁଅଛି ଏବଂ ଆକାଶ ତଳେ ମୁଁ ଏହାକୁ କେବଳ ମୋର ନିଜର ଅନୁସରଣକାରୀମାନଙ୍କୁ କହୁଅଛି। ଏହି ବାର୍ତ୍ତାଟି କେବଳ ସେମାନଙ୍କ ପାଇଁ ଅଟେ। ଏବଂ ଯାହା ମୁଁ ଏଠାରେ କହିବାକୁ ଯାଉଅଛି, ଯେକୌଣସି ସେବକ ସେ ଯାହାକି ତାଙ୍କର ସେ ପଲର ପାଳକ ଅଟନ୍ତି, ତାଙ୍କର ଯାହା ଇଚ୍ଛା ସେ ତାହା କରନ୍ତୁ, ତାହା ତାଙ୍କର ଏବଂ ପରମେଶ୍ୱରଙ୍କ ମଝିରେ ଅଟେ। ଯେକୌଣସି ଯାଜକ, ଯେକୌଣସି ପ୍ରଚାରକ, ତାହା ଆପଣଙ୍କ ଉପରେ ନିର୍ଭର କରେ। ମୋ ଭାଇ, ମୁଁ କେବଳ ଏଠାରେ ଜେଫରସନ୍ ବିଲରେ କହୁଅଛି, ଏକମାତ୍ର ସ୍ଥାନ ଯେଉଁଠାରେ କି ମୁଁ ଏହା କୁହେ, କାରଣ ଏହା ମୋ ନିଜର ପଲ ଅଟେ। ଏହା ସେହି ପଲ ଅଟେ ଯାହା ଉପରେ ତଦାରଖ କରିବାକୁ ପବିତ୍ର ଆତ୍ମା ମୋତେ ବୁଝିବା ପାଇଁ ଦେଇଛନ୍ତି, ଏବଂ ସେ ମୋତେ ଏଥିପାଇଁ ଦାୟୀ କରିବେ। ଏବଂ ମୋର ଏହି ଲୋକମାନେ ସମଗ୍ର ଦେଶରୁ ଏଠାରେ ମନଫେରଣ କରିଛନ୍ତି, ଯାହାଙ୍କୁ ମୁଁ ଖ୍ରୀଷ୍ଟଙ୍କ ନିକଟକୁ କଢେଇ ନେଇଅଛି। ଏବଂ ଛୋଟ ପିଲାମାନେ, ମୁଁ ତୁମକୁ ସାହାଯ୍ୟ କରିବା ପାଇଁ ଏଠାରେ ଅଛି। ଆଉ ମୁଁ ତୁମର ବନ୍ଧୁ ଅଟେ। ତୁମେ ଭାବିପାର ଯେ ମୁଁ ତୁମର ବିରୁଦ୍ଧରେ କହୁଅଛି। ମୁଁ ଏହା କହୁଅଛି, ଦେଖନ୍ତୁ, ତୁମର ମଙ୍ଗଳ ପାଇଁ। ମୁଁ ଆପଣମାନଙ୍କୁ ପ୍ରେମ କରେ, ଏବଂ ଯଦି ତାହା ସେହିପରି ନୁହେଁ, ତେବେ ପରମେଶ୍ୱର ମୋର ବିଚାରକର୍ତ୍ତା ଅଟନ୍ତି। ଆପଣମାନେ ଜାଣନ୍ତି ଯେ ଆପଣଙ୍କୁ ପ୍ରେମ କରେ। ଏହା ଏକ ଭୟଙ୍କର କଠିନ ବିଷୟ ଅଟେ। ମୁଁ ଜାଣେ ନାହିଁ ଯେ ଏହାକୁ କିପରି ଉପସ୍ଥାପିତ କରିବାକୁ ଅଛି। ମୁଁ କଣ କରିବି ଯେତେବେଳେ ମୋ ପାଖରେ ଏଠାରେ ମୋ ମଣ୍ଡଳୀରେ ଏପରି ପୁରୁଷ ଏବଂ ସ୍ତ୍ରୀ ଲୋକମାନେ ବସିଛନ୍ତି, ସେମାନଙ୍କ ମଧ୍ୟରୁ କେତେକ ତ ଦୁଇଥର କିମ୍ବା ତିନିଥର ବିବାହ କରିଛନ୍ତି। ଭଲ ପୁରୁଷ ଏବଂ ଭଲ ସ୍ତ୍ରୀ ଲୋକମାନେ ସମସ୍ତେ ମିଶ୍ରିତ ହୋଇଯାଇଛନ୍ତି। ଏହା କଣ ପାଇଁ ହେଲା? ଭଣ୍ଡ ଶିକ୍ଷା, ଅବିକଳ, ଠିକ୍। ପ୍ରଭୁଙ୍କଠାରେ ଅପେକ୍ଷା ନ କରିବା। ପରମେଶ୍ୱର ଯାହା ସଂଯୁକ୍ତ କରିଛନ୍ତି, କୌଣସି ମନୁଷ୍ୟ ତାହା ବିଚ୍ଛିନ୍ନ ନ କରୁ। ମଣିଷ ଯାହା ସଂଯୁକ୍ତ କରିଛି ତାହା ନୁହେଁ, ଯାହା ପରମେଶ୍ୱର ସଂଯୁକ୍ତ କରିଛନ୍ତି। ଯେତେବେଳେ ଆପଣ ପରମେଶ୍ୱରଙ୍କଠାରୁ ଏକ ସିଧାସଳଖ ପ୍ରକାଶନ ପାଇଥାନ୍ତି, ଯାହାକି ଆପଣଙ୍କର ପତ୍ନୀ ଅଟେ, ଏବଂ ସେ ସମାନ ବିଷୟ ତାହା ଆପଣଙ୍କ ଶେଷ ଜୀବନ ସାରା ଆପଣଙ୍କର ହିଁ ଅଟେ। ଦେଖନ୍ତୁ, ମାତ୍ର ଯାହା ମଣିଷ ସଂଯୁକ୍ତ କରେ ତାକୁ ଯେ କେହି ବିଚ୍ଛିନ୍ନ କରିପାରେ, ମାତ୍ର ଯାହା ପରମେଶ୍ୱର ସଂଯୁକ୍ତ କରନ୍ତି କୌଣସି ମନୁଷ୍ୟ ତାହାକୁ ସ୍ପର୍ଶ ସୁଦ୍ଧା କରିବାକୁ ସାହସ ନ କରୁ। ପରମେଶ୍ୱର ଯାହା ସଂଯୁକ୍ତ କରିଛନ୍ତି ସେ କହିଲେ କୌଣସି ମନୁଷ୍ୟ ତାହା ବିଭିନ୍ନ ନ କରୁ। ଏପରି ନୁହେଁ ଯେ କୌଣସି ଅର୍ଦ୍ଧମଦ୍ୟପ ବିଚାରପତି କିମ୍ବା ଅନ୍ୟ କେହି ସଂଯୁକ୍ତ କରିଛନ୍ତି, କିମ୍ବା କୌଣସି ପଶ୍ଚାତଗମନକାରୀ ପ୍ରଚାରକ କେତେକ ନିୟମଗୁଡ଼ିକୁ ଏକ ପୁସ୍ତକରେ ରଖି ଯାହା ସେମାନଙ୍କୁ ଜଗତରେ କିଛି ବି କରିବାକୁ ଅନୁମତି ଦେଇଥାଏ, ଏବଂ ପରମେଶ୍ୱରଙ୍କ ବାକ୍ୟ ଠିକ୍ ସେଇଠାରେ ପଡ଼ି ରହିଥାଏ। ବୁଝିଲେ? ମୁଁ ତା ବିଷୟରେ କହୁଅଛି ଯାହା ପରମେଶ୍ୱର ସଂଯୁକ୍ତ କରିଅଛନ୍ତି। ତେବେ ମୁଁ ଆପଣମାନଙ୍କୁ ଏହା କହିବାକୁ ଯାଉଅଛି, ମୁଁ ସେଥିପ୍ରତି ଅତ୍ୟଧିକ ଯତ୍ନବାନ ଅଟେ ଯାହା ମୁଁ ଆପଣଙ୍କୁ କୁହେ। ମୋର ଅଭିପ୍ରାୟ ଆପଣ ଲୋକମାନଙ୍କ ସହିତ ରୁକ୍ଷ ହେବା ନୁହେଁ। ମୋର ପାଳକ ଭାଇମାନେ, ମୋର ଅଭିପ୍ରାୟ ଆପଣମାନଙ୍କ ସହିତ ରୁକ୍ଷ ହେବା ନୁହେଁ। ମୋର ଅଭିପ୍ରାୟ ତାହା ନୁହେଁ, କିନ୍ତୁ ମୁଁ ଦାୟୀ ଅଟେ। ଏହା ହୃଦୟଙ୍ଗମ କରି ଯେ ଏହାକୁ ମୋ ହାତରେ ଦିଆଯାଇଅଛି, ଆଉ ଯଦି ମୁଁ ଏହାକୁ ଧରି ରଖିପାରୁ ନାହିଁ ଏବଂ ଏହାକୁ କିପରି ଦେବାର ଅଛି ମୁଁ ଜାଣେ ନାହିଁ, ଆଉ ମୁଁ ଜାଣେ ଯେ ଏହି ଟେପ୍ ହେବ। ଓ ମୋର ପ୍ରଭୁ, ମୁଁ ବର୍ତ୍ତମାନ ପ୍ରସ୍ତୁତ ହେବି, କାର୍ଯ୍ୟାଳୟ ଖୋଲି ରଖିବି, କାରଣ ଏଠାରେ ଏହା ଆସୁଅଛି। ବୁଝିଲେ? ଠିକ ଯେପରିକି ଏହା ସର୍ପବଂଶ ଉପରେ ଥିଲା, ମାତ୍ର ଏହା ସମ୍ପୂର୍ଣ୍ଣ ରୂପେ ଠିକ୍ ବୋଲି ପ୍ରମାଣିତ ହୋଇଅଛି। ଠିକ ଏଠାରେ ମୋ ପାଖରେ କାଗଜପତ୍ରମାନ ଅଛି ଖବରକାଗଜରୁ, ଯେଉଁଠାରେ କି ସ୍ତ୍ରୀ ଲୋକମାନେ ଠିକ୍ ବର୍ତ୍ତମାନ ହିଁ, ଆଉ ଏପରିକି ସେହି ମହାନରେ କେତେକ ମହାନ ଧାର୍ମିକ ମଣ୍ଡଳୀ କ୍ଷେତ୍ରମାନଙ୍କ ପାଖରେ ସେହି ମୂଳର ଫଟୋଚିତ୍ରମାନ ଅଛି। ଜଣେ ସ୍ତ୍ରୀ ଲୋକଙ୍କ ଗୋଡ଼ରେ ଏକ ସାପ ଗୁରୁଣ୍ଡୁ ଅଛି, ଏବଂ ଏହା କିପରି ତାର ଚାରିପାଖରେ ଘେରି ଯାଉଅଛି, ତାକୁ ସମସ୍ତ ପ୍ରକାରର ସମ୍ବେଦନା ଏବଂ ପ୍ରଭୁତି ବିଷୟ ସବୁ ହେଉଅଛି। ଏପରି କିଛି ଯାହାକି ଜଣେ ପୁରୁଷ ତାକୁ କେବେ ବି ସ୍ପର୍ଶ କରିପାରିବ ନାହିଁ, ଆଉ ଏହି ବିଶାଳ ସର୍ପଟି ତାର ଚାରିପାଖରେ ଗୁଡ଼ାଇ ହେଉଅଛି, ଏବଂ ପ୍ରଭୁ ତା ଅବିକଳ ସତ୍ୟ ଅଟେ। ଏବଂ ଏହା ଅଧିକ ଖରାପରୁ ଖରାପ ହେବାକୁ ଯାଉଅଛି, ଏବଂ ଖରାପ ହେବ। ସର୍ପ ଯାହାକି ସେ ନଥିଲା, ସେ ତାହା ସହିତ ଯୌନ ସମ୍ପର୍କ ରଖିପାରେ ନାହିଁ ଯେତେବେଳେ ସେ ଏକ ସର୍ପ ଥିଲା। ମାତ୍ର ମନେ ରଖନ୍ତୁ, ଅନ୍ୟ ଦିନ ମୁଁ ଜଣକା ସହିତ ଏକ ତର୍କ ବିତର୍କ କରୁଥିଲି। ଏକ ତର୍କ ନୁହେଁ, କେବଳ ଆସେମ୍ବ୍ଲିଜ୍ ଅଫ୍ ଗଡ୍ର ଜଣେ ସେବକ ଏବଂ ସହଯୋଗୀ କହିଲେ ଆପଣ ସେଥିରେ ଭୁଲ ଅଟନ୍ତି। ମୁଁ କହିଲି ହଁ ମୁଁ ହୋଇପାରେ, ମୁଁ ଚାହିଁ ଯେ ଆପଣ ମୋତେ ତାହା କୁହନ୍ତୁ। ସେ କହିଲେ ତାପରେ ସେ ଆଗକୁ ଯାଇ ଏହା ବିଷୟରେ କଥାବାର୍ତ୍ତା କରିବାକୁ ଲାଗିଲେ। ପ୍ରଥମ ବିଷୟ ଆପଣ ଜାଣନ୍ତି, ସେ ନିଜେ କଣ କହୁଛନ୍ତି ତାହା ଜାଣିନଥିଲେ। ଏବଂ ଗୋଟିଏ କଥା ସେ କହିଲେ, ସେ କହିଲେ ଭାଇ ବ୍ରାନମ୍ ସେହି ପ୍ରଜାତି କେଉଁଠାରେ ଅଛି? ପରମେଶ୍ୱର କହିଛନ୍ତି ତାର ଏକ ପ୍ରଜାତି। ତେବେ ଆପଣ କହୁଥିବା ସେହି ପ୍ରଜାତି କେଉଁଠାରେ ଅଛି ଯିଏକି ମନୁଷ୍ୟ ଏବଂ ପଶୁ ମଝିରେ ଥିଲା, ଯାହାକୁ ବିଜ୍ଞାନ ବର୍ତ୍ତମାନ ଖୋଜି ପାଉନାହିଁ? ସେ କେଉଁଠାରେ ଅଛି? କହିଲେ କଣ ସେ ପୃଥିବୀରେ ଅଛି କି? କଣ ସେ ଏକ ଚିମ୍ପାଞ୍ଜି ଥିଲା କି? ନା, କାରଣ ଏକ ଚିମ୍ପାଞ୍ଜିର ରକ୍ତ ଜଣେ ସ୍ତ୍ରୀ ଲୋକଙ୍କ ସହିତ ମିଶିବ ନାହିଁ, ଅନ୍ୟ କୌଣସି ପ୍ରାଣୀ ତାହା ସହିତ ମିଶିବ ନାହିଁ। ନା, ଏହା ହେବ ନାହିଁ। କିମ୍ବା ଜଣେ ପୁରୁଷର ଶୁକ୍ରାଣୁ ମଧ୍ୟ ସେହି ସ୍ତ୍ରୀ ସହିତ ମିଶ୍ରିତ ହେବ ନାହିଁ, ଏହା ତା କରିବ ନାହିଁ। ତେବେ ସେହି ନିର୍ଦ୍ଦିଷ୍ଟ ପଶୁ କେଉଁଠାରେ ଅଛି? ତେବେ ପରମେଶ୍ୱର କହିଥିଲେ ସବୁକିଛି ନିଜ ନିଜ ସ୍ୱଜାତିରେ ଉତ୍ପନ୍ନ କରୁ। ମାତ୍ର ଗୋଟିଏ ମିନିଟ୍ ଅପେକ୍ଷା କଲି ଏବଂ ପବିତ୍ର ଆତ୍ମାଙ୍କର ମଧୁରତା କହିଲା ତାଙ୍କୁ କୁହ ତା ଏଠାରେ ଅଛି। ତେବେ ପ୍ରଥମେ ମୁଁ କହିଲି ହଉ ଏହା ଲୋପ ପାଇଯାଇଥିବ। ସେ କହିଲେ ମାତ୍ର ଭାଇ ବ୍ରାନମ୍ ତାହା ତ ଆମେ ବାକ୍ୟ ବିଷୟରେ କଥା ହେଉଛୁ ନୁହେଁ କି? ମୁଁ କହିଲି ହଁ ଆଜ୍ଞା। ଏବଂ ମୁଁ କହିଲି ସେମାନେ ଅବଶ୍ୟ ଦାବି କରନ୍ତି ଯେ ଅନ୍ୟାନ୍ୟ ବିଷୟମାନ ଡାଇନୋସର ପରି ଏବଂ ବିଶାଳକାୟ ଦନ୍ତା ହାତୀ ମାମତ ପରି ଏବଂ ଅନ୍ୟାନ୍ୟ ପରି ମାମାଲ୍ସ କିମ୍ବା ମାମତ ପରି ବରଂ ସେମାନେ ଲୋପ ପାଇଛନ୍ତି ଏବଂ ଇତ୍ୟାଦି। ମୁଁ କହିଲି ଏହା ତାହା ହୋଇଥାଇପାରେ। ସେ କହିଲେ ଭାଇ ବ୍ରାନମ୍ ଆମେ ବାକ୍ୟର ପ୍ରମାଣ ବିଷୟରେ କଥା ହେଉଅଛୁ। ଯଦି ପାପ ଏଠାରେ ଅଛି ତେବେ ସେହି ମୂଳ ପାପ ତାହାକୁ ମଧ୍ୟ ଏଠାରେ ରହିବା ଉଚିତ। ଏବଂ ମୁଁ କହିଲି ପ୍ରଭୁ ଯୀଶୁ ତୁମେ କହିଛ ମନୁଷ୍ୟ ସମ୍ମୁଖରେ ଆସିବା ବେଳେ ତୁମେ କଣ କହିବ ତାହା ଚିନ୍ତା କର ନାହିଁ, କାରଣ ତାହା ସେହି ଘଟିକାରେ ତୁମକୁ ପ୍ରଦାନ କରାଯିବ। ପ୍ରଭୁ ମୁଁ କଣ କହିବି? ସେ କହିଲେ ତାଙ୍କୁ କୁହ ତାହା ସେଠାରେ ଅଛି, ଠିକ ସେ ସମାନ ଭାବରେ ଯେପରିକି ମୁଁ ମଞ୍ଚ ଉପରେ ଦର୍ଶନ ଦେଖିଥାଏ। ମୁଁ କହିଲି ତାହା ଏଠାରେ ଅଛି, ଏହା ନ ଜାଣି ଯେ ତାହା କେଉଁଠାରେ ଅଟେ। କହିଲେ କେଉଁଠାରେ? ଏବଂ ଏପରିକି ମୁଁ ଭାବିପାରିଥାନ୍ତି ତାହା ପୂର୍ବରୁ ସେ କହିଲେ ଏହା ସର୍ପ ଅଟେ। ତାହା ହିଁ ଅବିକଳ ଯାହାକି ସେ ଥିଲା, କାରଣ ସେ ଆଉ ଅଧିକ ଏକ ପଶୁ ନୁହେଁ। ତାକୁ ଅଭିଶାପ ଦିଆଯାଇଥିଲା ଏବଂ ତାକୁ ତାର ଅବଶିଷ୍ଟ ଦିନ ପେଟରେ ଗୁରୁଣ୍ଡିବା ପାଇଁ ଛାଡି ଦିଆଗଲା। ସେଠାରେ ଅଛି କଣ ଏହା ଠିକ ଅଟେ? ଏବଂ ତଥାପି ସେହି କାର୍ଯ୍ୟରେ ଯାହା ସେ କରିଥିଲା ଏବେ ସୁଦ୍ଧା ସେ ସମାନ ପାପ ଜଣେ ସ୍ତ୍ରୀ ଲୋକର ଚାରିପାଖରେ କାମ କରେ ଯେପରିକି ଏକ ପୁରୁଷ ଲିଙ୍ଗ କାମ କରିଥାଏ। ସେଇଠାରେ ହିଁ ଅଟେ ଯେଉଁଠାରେ ସେ ତାର ଏହି ଲୋକଲୋଚନରେ କାମୁକ ଅବସ୍ଥା ଏବଂ ବିଷୟମାନ ପାଇଅଛି। ଯେତେବେଳେ ତା ପାଖରେ ଏପରି ଅତ୍ୟଧିକ ସମ୍ବେଦନଶୀଳତା ରହିଛି ଯାହାକି କୌଣସି ପୁରୁଷ କେବେ କରିପାରେ, ମୁଁ ସେଠାରେ ଅଟକି ଯିବି, କାରଣ ଆମେ ଏକ ମିଶ୍ରିତ ଭିଡ଼ରେ ଅଛୁ। ମୁଁ କିଛି ପୁରୁଷମାନଙ୍କୁ ନେବି, ମୁଁ କରିବି, ଆମେ ଏହା ବିଷୟରେ ଅଧିକ ଆଲୋଚନା କରିବା। ସମସ୍ତ କାଗଜପତ୍ର ଏବଂ ସବୁକିଛି ବିଷୟ ଠିକ୍ ଏଠାରେ ରଖା ହୋଇଛି, ଠିକ୍ ବର୍ତ୍ତମାନ ମୋ ହାତରେ ଅଛି ଏବଂ ମୁଁ ଆଜି ସକାଳେ ଏହାକୁ ଆପଣଙ୍କ ନିକଟକୁ ଆଣିବାକୁ ଯାଉଥିଲି। ମୁଁ ଏଥିରେ ପୁରା ଦିନ ନେବାକୁ ଯାଉଥିଲି, ମାତ୍ର ମୁଁ ବର୍ତ୍ତମାନ ଏହା କହି ବନ୍ଦ କରିବି। ଏହା କେବଳ ମୋର ମଣ୍ଡଳୀ ପାଇଁ ଅଟେ, ମୋର ମଣ୍ଡଳୀ ନୁହେଁ, ସେହି ଛୋଟ ପଲ ଯାହାକି ମୋତେ ବିଶ୍ୱାସ କରନ୍ତି ଏବଂ ମୋତେ ଅନୁସରଣ କରନ୍ତି, ଏହା ସେମାନଙ୍କ ପାଇଁ ଅଟେ। ସେ ଅନ୍ୟ ଦିନ ଏହା ଜାଣି ଯେତେବେଳେ ମୁଁ ଆପଣମାନଙ୍କୁ କିଛି କହିବି, ଏହା ନିଶ୍ଚିତ ଭାବରେ ସଦାପ୍ରଭୁ ଏହି କଥା କୁହନ୍ତି ବାକ୍ୟ ହେବ। ତାପରେ ମୋ ପାଖରେ ସେ ଶାସ୍ତ୍ର ଗୁଡିକ ଥିଲା ଯେପରିକି ସେ ଏହାକୁ ମୋ ନିକଟରେ ପ୍ରକାଶ କରିଥିଲେ। ମାତ୍ର ପ୍ରଭୁ ପରମେଶ୍ୱର, ମୁଁ ସେହି ମଣ୍ଡଳୀକୁ କଣ କହିପାରେ? ମୋ ପାଖରେ ଭାଗ ଭାଗ ହୋଇଯିବ, ପୁରୁଷ ବାରଣ୍ଡା ଉପରେ ଏବଂ ବାହାରେ ଅଗଣାରେ ଏବଂ ଅନ୍ୟ ସବୁ ସ୍ଥାନରେ ବସି ଚିନ୍ତା କରିବେ, କଣ ମୁଁ ତାକୁ ପରିତ୍ୟାଗ କରିଦେବି କି? ସ୍ତ୍ରୀମାନେ କଣ ମୁଁ ମୋର ସ୍ୱାମୀଙ୍କୁ ପରିତ୍ୟାଗ କରିବି କି? ମୁଁ କଣ କରିବି? ମୁଁ କହିଲି ପ୍ରଭୁ ମୁଁ କଣ କରିପାରେ? କିଛି ଗୋଟାଏ ମୋତେ କହିଲା ପର୍ବତ ଉପରକୁ ଯାଅ ଏବଂ ମୁଁ ତୁମ ସହିତ କଥା ହେବି। ଏବଂ ଯେତେବେଳେ ମୁଁ ପର୍ବତ ଉପରେ ଥିଲି ଏହା ଜାଣିନଥିଲି ଯେ ଟ୍ୟୁସନରେ ସେମାନେ ଏହାକୁ ଦେଖୁଥିଲେ। ମାତ୍ର ଏପରିକି ଶିକ୍ଷକମାନେ ମଧ୍ୟ ପିଲାମାନଙ୍କୁ ଡାକିଥିଲେ ମୋର ସାନ ଝିଅ ଏବଂ ସେମାନେ ବିଦ୍ୟାଳୟ କକ୍ଷରୁ ଏବଂ କହିଥିଲେ ସେହି ପର୍ବତ ଉପରକୁ ଦେଖ, ସେଠାରେ ଏକ ଜ୍ୱଳନ୍ତ ଦିଶୁଥିବା ସୁବର୍ଣ୍ଣ ହଳଦିଆ ମେଘ ଆକାଶରେ ଉପରକୁ ଯାଉଥିଲା ଏବଂ ତଳକୁ ଆସୁଥିଲା, ଆକାଶରେ ଉପରକୁ ଯାଉଥିଲା ଏବଂ ତଳକୁ ଆସୁଥିଲା। ପରମେଶ୍ୱରଙ୍କ ଗୌରବ ହଉ। ଶ୍ରୀମତୀ ଇଭାନ୍ସ ଆପଣ ଏଠାରେ ଅଛନ୍ତି କି? ରନି ତୁମେ ଏଠାରେ ଅଛ କି? ମୁଁ ତଳକୁ ଓହ୍ଲାଇ ଆସିବା ବେଳେ ସେହି ଷ୍ଟେସନରୁ ହେଇକି ଆସିଲି। ଏହି ଯୁବା ପିଲାଟି ସେହି ପୂର୍ତ୍ତି ଷ୍ଟେସନ, ସେଠାରେ ଇଭାନ୍ସ ପୂର୍ତ୍ତି ଷ୍ଟେସନରେ ରହିଥିଲା। ଏବଂ ଏହା ପୂର୍ବେ କି ମୁଁ ଜାଣନ୍ତି ଯେ ସେହି ପିଲାଟି କଣ କହିବାକୁ ଯାଉଥିଲା? ସେ ମୋର ପାଦ ଧରି ପକାଇଲା। ସେ କହିଲା ଭାଇ ବ୍ରାନମ୍ ଆପଣ ସେହି ପର୍ବତ ଉପରକୁ ଯାଇଥିଲେ ନୁହେଁ କି? ମୁଁ କହିଲି ତୁମେ କଣ କହିବାକୁ ଚାହୁଁଛ ରନି? ନା, ଦେଖନ୍ତୁ ତାହା ଦେଖିବା ପାଇଁ ଯେ ସେ କଣ କରିବାକୁ ଯାଉଥିଲେ। ଅନେକ ଥର ଘଟଣା ଗୁଡିକ ଘଟିଥାଏ, ମୁଁ କହେ ନାହିଁ, ଆପଣ ଏହାକୁ ଲୋକମାନଙ୍କୁ କୁହନ୍ତି ନାହିଁ, ଏହା ହୋଇଗଲା। ଏହାର ବିଷୟ ହେଉଛି ଆପଣ ଏତେ ଅଧିକ ବିଷୟ ଘଟୁଥିବାର ଦେଖନ୍ତି ଯେ ଏହା ଆପଣଙ୍କ ପାଇଁ ସାଧାରଣ ହୋଇଯାଏ। ଦେଖନ୍ତୁ ମୁଁ ଲୋକମାନଙ୍କୁ ତାହା କେବଳ କୁହେ ନାହିଁ। ମୁଁ କହିଲି ରନି ତୁମେ କଣ ଥିଲ? ସେ କହିଲା ମୁଁ ଆପଣଙ୍କୁ ଠିକ୍ ଦେଖାଇପାରେ ଯେ ଆପଣ କେଉଁଠାରେ ଥିଲେ। କହିଲା ମୁଁ ମାଙ୍କୁ ଡାକିଲି ଏବଂ ଆମେ ଏଠାରେ ଛିଡ଼ା ହୋଇ ସେ ମେଘକୁ ସେଠାରେ ଉପରେ ଝୁଲି ରହିଥିବାର ପୁଣି ଉପରକୁ ଓ ତଳକୁ ହେଉଥିବାର ଦେଖିଥିଲୁ। ମୁଁ କହିଲି ଏହା ତ ଭାଇ ବ୍ରାନମ୍ ସେଠାରେ ଉପରେ କୌଣସି ଠାରେ ରହିଥିବେ, ତା ତ ପରମେଶ୍ୱର ତାଙ୍କ ସହ କଥାବାର୍ତ୍ତା କରୁଛନ୍ତି ଏବଂ ସମଗ୍ର ସହର ଲୋକମାନେ ଏହାକୁ ଦେଖିଥିଲେ। ଏକ ଉଜ୍ଜଳ ଦିନରେ କୌଣସି ମେଘ କୌଣସିଠାରେ ନଥାଇ ଏହି ବଡ଼ ସୁବର୍ଣ୍ଣ ହଳଦିଆ ମେଘ ସେଠାରେ ଝୁଲି ରହିଥିଲା ଏବଂ କାହାଳୀ ପରି ଆକାରରେ ତଳକୁ ଆସିଥିଲା ଏବଂ ଚଉଡ଼ା ହୋଇ ପଛକୁ ବିସ୍ତାରିତ ହୋଇଥିଲା। ବନ୍ଧୁଗଣ, ଏବଂ ତାପରେ ମୁଁ ସମାପ୍ତ କରୁଛି, ଆପଣମାନେ ଏଥିରୁ ଯାଇପାରିବେ। ସେତେବେଳେ ହିଁ ଅଟେ ଯେତେବେଳେ କି ଏହା ମୋ ନିକଟରେ ପ୍ରକାଶ କରାଯାଇଥିଲା, ଯାହା ମୁଁ ବର୍ତ୍ତମାନ ଆପଣଙ୍କୁ କହିବାକୁ ଯାଉଅଛି। ଏଣୁ ଏହାକୁ ଶୁଣିବାରେ ବିଫଳ ହୁଅନ୍ତୁ ନାହିଁ। ତେବେ ମୁଁ କେବଳ ଆମର ଅନୁସରଣକାରୀମାନଙ୍କୁ କହୁଅଛି, ଯେ କି ମତେ ଏବଂ କେବଳ ଏହି ବାର୍ତ୍ତାକୁ ଅନୁସରଣ କରୁଅଛନ୍ତି, ବାହ୍ୟ କାହାରିକୁ ନୁହେଁ। ପରମେଶ୍ୱରଙ୍କ ସମ୍ମୁଖରେ ମୁଁ ଏହି ବିଷୟର ରେକର୍ଡ ରଖେ କେବଳ ଏହି ଗୋଷ୍ଠୀ ପ୍ରତି। ତେବେ ଆମେମାନେ ଈଶ୍ୱର ସମ୍ବନ୍ଧୀୟ ଜ୍ଞାନର ଭୁଲ ବ୍ୟାଖ୍ୟା ଯୋଗୁଁ ଏହି ବିଶୃଙ୍ଖଳାରେ ରହିଅଛୁ, କଣ ଏହା ଠିକ୍ କି? ସେଇଥିପାଇଁ ଆପଣ ସ୍ତ୍ରୀ ଲୋକମାନେ ଦ୍ୱିତୀୟ ଥର ବିବାହ କଲେ ଏବଂ ଆପଣ ପୁରୁଷମାନେ, କାରଣ ପରମେଶ୍ୱର ସମ୍ବନ୍ଧୀୟ ଜ୍ଞାନର ଭୁଲ ବ୍ୟାଖ୍ୟା। ବର୍ତ୍ତମାନ ମୁଁ ଆପଣମାନଙ୍କୁ କିଛି ଦେଖାଇବାକୁ ଚାହେଁ ଯାହା ସେ ମୋତେ କହିଥିଲେ। ଏବଂ ଯଦି ପରମେଶ୍ୱର ଆମର ସୃଷ୍ଟିକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କୁ ଯେତେବେଳେ ସେ ଏଠାରେ ପୃଥିବୀରେ ଥିଲେ ପ୍ରଶ୍ନ କରାଯାଇଥିଲା, ଏବଂ ଯେତେବେଳେ ତାହାଙ୍କର ଉଦ୍ଧାରକାରୀ ଭବିଷ୍ୟତ ବକ୍ତା ମୋସା ତଳେ ମିସରକୁ ଆସିଲେ ସେ ସନ୍ତାନମାନଙ୍କୁ ମିସରରୁ ବାହାର କରି ଆଣି ସେମାନଙ୍କୁ ପ୍ରତିଜ୍ଞାତ ଦେଶରେ ରଖିବା ପାଇଁ, ଆଉ ଯୀଶୁ ଏଠାରେ କହିଲେ ଯେ ମୋସା ଲୋକମାନଙ୍କୁ ଏହି ଅବସ୍ଥାରେ ଦେଖିଲେ ଏବଂ ସେ ସେମାନଙ୍କୁ ଛାଡ଼ପତ୍ରର ଅନୁମତି ବିଷୟ ଲେଖିଥିଲେ, କାରଣ ପରିସ୍ଥିତି ତାହା ଥିଲା ଯାହାକି ଏହା ଥିଲା। ମୋସା ଏପରି ପାଇଲେ ଯଥା, ତେବେ ସେ ଏହା କରୁ। ପରମେଶ୍ୱର ମୋସାଙ୍କୁ ସେହି ଭବିଷ୍ୟତ ବକ୍ତାଙ୍କୁ ଲୋକମାନଙ୍କ ନିକଟକୁ ପ୍ରେରଣ କରି ସେମାନଙ୍କୁ ଛାଡ଼ପତ୍ରର ଏହି ଲେଖା ପ୍ରଦାନ କରିବାକୁ ଅନୁମତି ଦେଇଥିଲେ। ଏବଂ ପ୍ରଥମ କରନ୍ଥିଅରେ ତାର ସପ୍ତମ ପର୍ବ 12 ଏବଂ 15 ପଦ ସେହି ନୂତନ ନିୟମ ଭବିଷ୍ୟତ ବକ୍ତା ଠାରେ ପାଉଲଙ୍କ ଠାରେ, ଯିଏକି ମଣ୍ଡଳୀରେ ସେ ସମାନ ବିଷୟକୁ ସମ୍ମୁଖୀନ ହୋଇଥିଲେ ଏବଂ ଏହା କହିଥିଲେ, ଏହା ମୁଁ ଅଟେ ପ୍ରଭୁ ନୁହନ୍ତି। କଣ ତା ଠିକ ଅଟେ? କାରଣ ଛାଡ଼ପତ୍ର ପରିସ୍ଥିତି ହେତୁ ଆଦ୍ୟରୁ ତାହା ସେପରି ନଥିଲା, ମାତ୍ର ମୂଷା ତାହାକୁ ଅନୁମତି ଦେଇଥିଲେ ଏବଂ ପରମେଶ୍ୱର ଏହାକୁ ଧାର୍ମିକତା ଗଣନା କଲେ। ଏବଂ ପାଉଲଙ୍କର ମଧ୍ୟ ଏକ ଅଧିକାର ଥିଲା ଯେତେବେଳେ ସେ ତାଙ୍କର ମଣ୍ଡଳୀକୁ ସେହି ଅବସ୍ଥାରେ ପାଇଥିଲେ। ତେବେ ଆପଣ ଏହା ସତ୍ୟ ବୋଲି ବିଶ୍ୱାସ କରନ୍ତୁ ଏବଂ ଏହା ପରମେଶ୍ୱରଙ୍କ ଠାରୁ ଆସିଅଛି ବୋଲି ବିଶ୍ୱାସ କରନ୍ତୁ, ଏବଂ ତାହାଙ୍କର ମେଘ ଏବଂ ତାହାଙ୍କ ବାର୍ତ୍ତାର ସୁପ୍ରମାଣ ଦ୍ୱାରା, ଯାହାକି ମୋତେ ଏପର୍ଯ୍ୟନ୍ତ କଢେଇ ନେଇ ଆସିଛି। ପରମେଶ୍ୱର କଣ ପର୍ବତ ଉପରେ ମୋତେ ସେ ସମାନ ବିଷୟକୁ କରିବା ପାଇଁ ଅନୁମତି ଦେବେ ନାହିଁ କି, ଯେ ଆପଣମାନଙ୍କୁ ସେ ମାର୍ଗରେ ଯିବାକୁ ଅନୁମତି ଦିଅନ୍ତି ଯେଉଁଥିରେ କି ଆପଣମାନେ ଚାଲିଛନ୍ତି, ଏବଂ ଆଉ ଅଧିକ ସେପରି ନ କରନ୍ତୁ। ନିଜ ସ୍ତ୍ରୀମାନଙ୍କ ପାଖକୁ ଯାଆନ୍ତୁ ଏବଂ ଶାନ୍ତିରେ ରୁହନ୍ତୁ, କାରଣ ସମୟ ବିଳମ୍ବ ହେଉଅଛି, ପ୍ରଭୁଙ୍କ ଆଗମନ ସନ୍ନିକଟ ଅଟେ। ଏହି ବିଷୟଗୁଡ଼ିକୁ ଭାଙ୍ଗିବା ପାଇଁ ଆମ ପାଖରେ ସମୟ ନାହିଁ। ଆପଣ ଏହାକୁ ପୁଣି ଥରେ କରିବା ପାଇଁ ଚେଷ୍ଟା କରିବାକୁ ସାହସ କରନ୍ତୁ ନାହିଁ। ମୁଁ କେବଳ ମୋର ମଣ୍ଡଳୀକୁ ଏହା କହୁଅଛି, କିନ୍ତୁ ଯଦି ଆପଣ ବିବାହିତ ଅଟନ୍ତି ଆଉ ପରମେଶ୍ୱର ପର୍ବତ ଉପରେ ମୋତେ ତାହାର ସାକ୍ଷୀ କଲେ, ଯେପରିକି ମୁଁ ଏହା କହିପାରେ, ସପ୍ତମୁଦ୍ରା ଖୋଲାଯିବା ହେତୁରୁ ଏକ ଅଲୌକିକ ପ୍ରକାଶନ ଅଟେ ଏବଂ ଏହା ପରମେଶ୍ୱରଙ୍କ ବାକ୍ୟରେ ଏକ ପ୍ରଶ୍ନ ଅଟେ, ସେମାନେ ଯେପରି ଅଛନ୍ତି ସେମାନଙ୍କୁ ସେହିପରି ଯିବାକୁ ଦିଅ, ଆଉ ଅଧିକ ପାପ ନ କର। ଆଦ୍ୟରୁ ତାହା ସେପରି ନଥିଲା, ତାହା ଠିକ୍, ତାହା ସେପରି ନଥିଲା ଏବଂ ତାହା ଶେଷରେ ମଧ୍ୟ ହେବ ନାହିଁ। ମାତ୍ର ଆଧୁନିକ ପରିସ୍ଥିତିରେ ପରମେଶ୍ୱରଙ୍କ ସେବକ ଭାବରେ ମୁଁ ନିଜକୁ ତାହାଙ୍କର ଭବିଷ୍ୟତ ବୋଲି କହିବି ନାହିଁ, ମାତ୍ର ମୁଁ ବିଶ୍ୱାସ କରେ ଯେ ବୋଧହୁଏ ଯଦି ମୋତେ ତାହା ପାଇଁ ପଠାଯାଇ ନଥାନ୍ତା, ତେବେ ତାହାଙ୍କର ଆସିବା ପାଇଁ ମୁଁ ତାହାଙ୍କ ନିମନ୍ତେ ଏକ ଭୂମିକୁ ପ୍ରସ୍ତୁତ କରୁଅଛି। ତେଣୁ ଆଧୁନିକ ପରିସ୍ଥିତିରେ ମୁଁ ଆଜ୍ଞା କରେ ଯେ ଆପଣମାନେ ବର୍ତ୍ତମାନ ନିଜ ନିଜର ଘରକୁ ଯାଆନ୍ତୁ ଏବଂ ନିଜ ପତ୍ନୀଙ୍କ ସହିତ ରୁହନ୍ତୁ। ଯଦି ଆପଣ ତାଙ୍କ ସହିତ ଖୁସି ଅଟନ୍ତି, ତେବେ ତାଙ୍କ ସହିତ ରୁହନ୍ତୁ। ପରମେଶ୍ୱରଙ୍କ ଭୟଭକ୍ତି ନିଜର ସନ୍ତାନମାନଙ୍କୁ ବଢ଼ାନ୍ତୁ। ମାତ୍ର ଯଦି ଆପଣ ତାହା ପୁଣି ଥରେ କରନ୍ତି, ତେବେ ପରମେଶ୍ୱର ଆପଣଙ୍କ ପ୍ରତି ଦୟା କରନ୍ତୁ। ଆପଣ ନିଜର ପିଲାମାନଙ୍କୁ କଦାପି ସେପରି ଏକ କାର୍ଯ୍ୟ ନ କରିବାକୁ ଶିଖାନ୍ତୁ, ସେମାନଙ୍କୁ ପରମେଶ୍ୱରଙ୍କ ଭୟଭକ୍ତିରେ ବଢ଼ାନ୍ତୁ। ଆଉ ତେବେ ଯେତେବେଳେ କି ଆପଣ ଯେପରି ଅଛନ୍ତି ସେପରି ଥାଆନ୍ତୁ, ତାହେଲେ ଆସନ୍ତୁ ବର୍ତ୍ତମାନ ଯିବା ଏହି ବିଳମ୍ବିତ ସନ୍ଧ୍ୟାରେ ଯେଉଁଥିରେ କି ଆମେମାନେ ରହୁଅଛୁ, ଏବଂ ଖ୍ରୀଷ୍ଟଙ୍କ ଠାରେ ଥିବା ସେହି ସର୍ବୋଚ୍ଚ ଆହ୍ୱାନର ଚିହ୍ନ ଆଡ଼କୁ ଅଗ୍ରସର ହେଉ, ଯେଉଁଠାରେ ସମସ୍ତ ବିଷୟ ସମ୍ଭବ ହେବ। ଯେପର୍ଯ୍ୟନ୍ତ ମୁଁ ଆପଣମାନଙ୍କୁ ଆଜି ରାତି ଦେଖେ ନାହିଁ, ପ୍ରଭୁ ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ ଯେତେବେଳେ କି ଆମେମାନେ ପ୍ରାର୍ଥନା କରୁ। ପ୍ରଭୁ ପରମେଶ୍ୱର, ଆମେ ତୁମକୁ ଧନ୍ୟବାଦ ଦେଉଅଛୁ, ଆମେ ତୁମକୁ ପ୍ରଶଂସା କରୁଅଛୁ। ତୁମେ ସେହି ମହାନ ସଦାପ୍ରଭୁ ଅଟ ଯିଏକି ମୂଷାଙ୍କୁ ଅନୁମତି ଦେଇଥିଲ। ମୂଷା ସେହି ସେବକ ଏବଂ ସେ ନିଜର ଲୋକମାନଙ୍କୁ କଣ କହିଥାନ୍ତେ, ଏବଂ ପରମେଶ୍ୱର ତୁମେ ତାଙ୍କୁ ଛାଡ଼ପତ୍ରରେ ଏକ ଲେଖା ଦେବାକୁ ଅନୁମତି ଦେଲ। ପାଉଲ ସେହି ମହାନ ପ୍ରେରିତ ଯିଏକି ନୂତନ ନିୟମର ଲେଖକ ଥିଲେ, ଯେପରିକି ମୂଷା ପୁରାତନର ଥିଲେ। ମୂଷା ବ୍ୟବସ୍ଥା ଗୁଡ଼ିକୁ ଏବଂ ବ୍ୟବସ୍ଥାର ବିତରଣର ଏକ ସମୟାବଧିକୁ ଲେଖିଲେ। ଅନେକ ଭବିଷ୍ୟତ ବକ୍ତାମାନେ ସେମାନଙ୍କର ବାକ୍ୟଗୁଡ଼ିକୁ ଏଥିରେ ଯୋଗ କରାଗଲା, ମାତ୍ର ମୂଷା ବ୍ୟବସ୍ଥାଗୁଡ଼ିକୁ ଲେଖିଥିଲେ। ଏବଂ ତୁମେ ତାଙ୍କୁ ଏକ ଲେଖା ଦେବା ପାଇଁ ସେମାନଙ୍କ ହୃଦୟର କଠିନତା ହେତୁ ସେମାନଙ୍କୁ ଛାଡ଼ପତ୍ରର ଏକ ନିୟମ ଲେଖିବା ପାଇଁ ଅନୁମତି ଦେଲ। ସେହି ମହାନ ସାଧୁ ପାଉଲ ନୂତନ ନିୟମର ଲେଖକ ହୋଇଥିବା ହେତୁ ସେ ମଧ୍ୟ ଏପରି ଏକ ଦୃଢ଼ ଭାରୋକ୍ତି ଦେଇପାରନ୍ତି, ଯଥା ମୁଁ ଏହି ପରିସ୍ଥିତିରେ କହୁଅଛି, ମୁଁ କୁହେ, ଏହା ପ୍ରଭୁ ନୁହନ୍ତି, ପ୍ରଭୁ ପରମେଶ୍ୱର। ଆଜି ମଧ୍ୟ ଠିକ ସେହିପରି ଅଟେ। ଜଗତର ଅନ୍ତରେ ଯେତେବେଳେ କି ଆମେ ଏଠାରେ ପରମେଶ୍ୱରଙ୍କ ଦୟା ତଳେ ଅଛୁ, ଏହା ଜାଣି ଯେ ଆମକୁ ଶୀଘ୍ର ତାଙ୍କ ଉପସ୍ଥିତିରେ ଉତ୍ତର ଦେବାକୁ ଅଛି, ଏବଂ ପ୍ରଭୁ ତୁମେ ଏତେ ଅଧିକ କରିଅଛ, ମୁଁ ନିଶ୍ଚିତ ଯେ ଏହି ଲୋକମାନଙ୍କ ଦୃଷ୍ଟିରେ ସେମାନେ ଏହା ସହିତ ଲାଗି ରହିଥିବେ ଯେପରିକି ଏହା ତୁମଠାରୁ ଆସିଅଛି। ଏବଂ ଆଜି ଏଠାରେ ରେକର୍ଡରେ ରଖିବା ହେତୁ ଏଠାରେ ବସିଥିବା ଅନେକ ଲୋକମାନଙ୍କ ମଧ୍ୟରୁ ସେମାନେ ମଧ୍ୟ ଅଛନ୍ତି ଯେଉଁମାନେ କି ପର୍ବତ ଉପରେ ସେ ଚିହ୍ନକୁ ଦେଖିଥିଲେ, ଯେଉଁଠାରେ ପ୍ରଭୁଙ୍କ ଦୂତମାନେ ଏକ ଘୂର୍ଣ୍ଣିବାତ୍ୟାରେ ଆସିଥିଲେ, ଯେଉଁଠାରେ ଏହା ସାତଟି ଦୂତମାନଙ୍କ ମଧ୍ୟରେ ଆସିଥିଲା, ଯେଉଁଠାରେ ସତ୍ୟ ନିଗୁଡ଼ ରହସ୍ୟ ଖୋଲା ଯାଇଥିଲା, ଏବଂ ସେହି ସମାନ ଦୂତ ସେହି ସମାନ ଦିଗରେ ସେହି ସମାନ ପର୍ବତ ଉପରେ ରହିଥିଲେ ସେହିଦିନ ଯେତେବେଳେ କି ଏହା ପ୍ରକାଶିତ ହୋଇଥିଲା। ପରମେଶ୍ୱର, ମୁଁ ପ୍ରାର୍ଥନା କରୁଛି ଯେ ଲୋକମାନେ ଘରକୁ ଫେରିବା ବେଳେ ଧନ୍ୟବାଦ ଅର୍ପଣ କରିବେ ଯେ ପରମେଶ୍ୱର ସେମାନଙ୍କୁ ଏହି ଅନୁଗ୍ରହ ପ୍ରଦାନ କରିଛନ୍ତି। ପ୍ରଭୁ, ମୁଁ ତ କେବଳ ଏହାକୁ ଅନୁମତିରେ କହିଲି, ଏବଂ ମୁଁ କେବଳ ଅନୁମତି ମାଧ୍ୟମରେ ଏହା କୁହେ ପ୍ରଭୁ, ଏବଂ ଲୋକମାନେ ଏତେ କୃତଜ୍ଞ ହୁଅନ୍ତୁ ଯେ ସେମାନେ ଆଉ ସେହି ପାପକୁ ଆଉ କଦାପି କରିବାକୁ ଚେଷ୍ଟା କରିବେ ନାହିଁ, ଏବଂ ଏହା ହେଉ ସେମାନେ କଦାପି କୌଣସି ପାପ କରିବାକୁ ଚେଷ୍ଟା ନ କରନ୍ତୁ, ମାତ୍ର ସେମାନଙ୍କର ସମସ୍ତ ହୃଦୟରେ ତୁମକୁ ପ୍ରେମ କରନ୍ତୁ। ପ୍ରଭୁ, ଏହି ପରିବାର ଗୁଡ଼ିକୁ ଖୁସି କର, ଏବଂ ସେମାନେ ପରମେଶ୍ୱରଙ୍କ ଭୟଭକ୍ତିରେ ନିଜର ସନ୍ତାନମାନଙ୍କୁ ବଢ଼ାନ୍ତୁ, କାରଣ ମୋର ଏହି ବାର୍ତ୍ତା ଯାହା ମୋର ହୃଦୟରେ ଥିଲା ପରିବେଷଣ କରାଯାଇଅଛି। ପ୍ରଭୁ, ମୁଁ ସେହି ସବୁକିଛି କରିଅଛି ଯେପରିକି ମୁଁ ଜାଣେ ଯେ ତାହା କିପରି କରିବାକୁ ଥିଲା, ଏବଂ ସୈତାନ ସପ୍ତାହ ସପ୍ତାହ ଧରି ମୋ ସହିତ ଯୁଦ୍ଧ କରିଅଛି, ଏବଂ ମୁଁ ଘଣ୍ଟା ଘଣ୍ଟା ଶୋଇନାହିଁ, ମାତ୍ର ବର୍ତ୍ତମାନ ପ୍ରଭୁ ମୁଁ ଏହି ଲୋକମାନଙ୍କୁ ଆଦେଶ ଦେଉଅଛି ଯେ ସେମାନେ ଏହାକୁ ଅଧ୍ୟୟନ କରନ୍ତୁ ଏବଂ ଯାଇ ତୁମ ପାଇଁ ଜୀବନଯାପନ କରନ୍ତୁ। ହେ ପ୍ରଭୁ, ଏହା ପ୍ରଦାନ କର, ଏହା ବର୍ତ୍ତମାନ ମୋ କାନ୍ଧରୁ ହଟି ଯାଇଛି, ସେମାନେ ତୁମ ହାତରେ ଅଛନ୍ତି। ମୁଁ ପ୍ରାର୍ଥନା କରୁଛି ଯେ ତୁମେ ସେମାନଙ୍କୁ ଆଶୀର୍ବାଦ କରିବ। ପ୍ରଭୁ, ଏହି ରୁମାଲ ଗୁଡ଼ିକୁ ଆଶୀର୍ବାଦ କର ଯାହାକି ବର୍ତ୍ତମାନ ଏଠାରେ ରୋଗୀ ଏବଂ ପୀଡ଼ିତମାନଙ୍କ ପାଇଁ ରଖା ହୋଇଛି। ଏହା ହେଉଛି ଏହି ରାତିଟି ସବୁଠୁ ମହାନ ଶକ୍ତିଶାଳୀ ରାତିମାନଙ୍କ ମଧ୍ୟରୁ ଗୋଟିଏ ହେଉ, ଯେ ସମସ୍ତ ଲୋକ ସୁସ୍ଥ ହୁଅନ୍ତୁ। ହେ ପ୍ରଭୁ, ଏହା ପ୍ରଦାନ କର, ଆମକୁ ଏକାଠି ଆଶୀର୍ବାଦ କର, ଏପରି ହେଉ ଯେ ଆମେ ଶାନ୍ତିରେ ଖୁସିରେ ଆନନ୍ଦରେ ଯାଉ, କାରଣ ସୃଷ୍ଟିର ପରମେଶ୍ୱର ଆମକୁ ଦେଖାଇ ଅଛନ୍ତି ଆଦ୍ୟରୁ, ଏବଂ ଏହି ଶେଷ ଦିନରେ ତାଙ୍କର ଅନୁଗ୍ରହକୁ ପୁନର୍ବାର ଆମେ ରହିଥିବା ଏହି ବିଶୃଙ୍ଖଳା ମଧ୍ୟରେ ବିସ୍ତାର କରିଅଛନ୍ତି। ହେ ମହାନ ଏବଂ ଅନନ୍ତଜୀବୀ ପରମେଶ୍ୱର, ଆମେ ଏଥିପାଇଁ ତୁମକୁ କିପରି ଧନ୍ୟବାଦ ଦେଉ, ଏବଂ ଆମର ହୃଦୟଗୁଡ଼ିକ ଏତେ ଖୁସି ହେଉ ଯେ ତୁମ ବିରୁଦ୍ଧରେ ପାପ କରିବାକୁ ଆମର ଆଉ କଦାପି ଇଚ୍ଛା ରହିବ ନାହିଁ। ଯୀଶୁଙ୍କ ନାମରେ ଆମେନ୍।
I love him. Why shouldn't you love him? I love him because he first loved me and purchased my salvation.
ମୁଁ ବର୍ତ୍ତମାନ ଏହା କହୁଛି ଯେପରିକି ସେବକଗଣ ବୁଝିବେ, ଏହା ସେମାନଙ୍କ ପାଇଁ ଅଟେ ଯେଉଁମାନେ କି କେବଳ ଏହି ବାର୍ତ୍ତାକୁ ଅନୁସରଣ କରନ୍ତି। ଓ କଣ ଆପଣମାନେ ଖୁସି କି, ମୁଁ ଆପଣମାନଙ୍କୁ ସତ୍ୟ କହିଅଛି, ସର୍ବଦା ସବୁବେଳେ ସଦାପ୍ରଭୁ ଏହି କଥା କୁହନ୍ତି ବାକ୍ୟ କହିଅଛି। ତେବେ ଆସନ୍ତୁ ଛିଡ଼ା ହେବା ଏବଂ ଆମର ହାତ ଗୁଡ଼ିକୁ ଉଠାଇବା ଯେତେବେଳେ କି ଆମେ ଏହାକୁ ପୁଣି ଥରେ ଗାଉ। ମୁଁ ତାହାଙ୍କୁ ପ୍ରେମ କରେ, ମୁଁ ତାହାଙ୍କୁ ତାଙ୍କ ଅନୁଗ୍ରହ ପାଇଁ ପ୍ରେମ କରେ, ମୁଁ ତାହାଙ୍କୁ ତାଙ୍କ ଦୟା ପାଇଁ ପ୍ରେମ କରେ, ମୁଁ ତାହାଙ୍କୁ ତାଙ୍କ ବାକ୍ୟ ପାଇଁ ପ୍ରେମ କରେ। ଏବଂ ପ୍ରଭୁଙ୍କ ବାକ୍ୟ ଭବିଷ୍ୟତ ବକ୍ତାମାନଙ୍କ ନିକଟକୁ ଆସିଲା। ଭାଇ ଆସନ୍ତୁ, ଆଗକୁ ଯାଆନ୍ତୁ।